ପ୍ରାର୍ଥନାର ଅବସରକୁ ଲାଭ କରିଥିବା ସମୟରେ ଆସନ୍ତୁ ଆମମାନେ ସମସ୍ତେ ଠିଆ ହୋଇ ରହିବା। ଆସନ୍ତୁ ନିଜ ନିଜର ମସ୍ତକ ଗୁଡାକୁ ଅବନତ କରିବା। ହେ ପ୍ରଭୁ, ଅନ୍ୟ ଏକ ଉପାସନା ନିମନ୍ତେ ଈଶ୍ୱରଙ୍କ ଭବନକୁ ଫେରି ଆସିଥିବା କାରଣରୁ ଆମମାନେ ସମସ୍ତେ ଅତି ପ୍ରସନ୍ନ ଅଟୁ। ତେଣୁ ଆମମାନଙ୍କ ସକଳ ପ୍ରକାରର ଦୋଷ ଦୁର୍ବଳତାରୁ ଆପଣ ଯେ ଆମମାନଙ୍କୁ ସୁଧାରି ଦେବେ, ଏହା ହିଁ ଆମମାନେ ଯାଚନା କରୁ। ଯେଉଁ ମାର୍ଗରେ ଆମମାନଙ୍କୁ ନିହାତି ପକ୍ଷେ ଅଗ୍ରସର କରିବାକୁ ଅଛି, ଯାହାକୁ ଆପଣ ନିରୂପିତ କରିଅଛନ୍ତି, ସେହି ସକଳ ମାର୍ଗକୁ ଆପଣ ଆମମାନଙ୍କୁ ଦର୍ଶାଇ ଦିଅନ୍ତୁ। ତତ୍ପରେ ଆମମାନଙ୍କୁ ଆପଣଙ୍କର ଅନୁଗ୍ରହ ଆଉ ପ୍ରେମକୁ ପ୍ରଦାନ କରନ୍ତୁ, ଯେପରିକି ତଦ୍ୱାରା ଆମମାନେ ସେହି ସକଳ ମାର୍ଗକୁ ପୁଣି ନିର୍ଦ୍ଦେଶନାକୁ ଆମମାନଙ୍କ ସମ୍ପୂର୍ଣ୍ଣ ହୃଦୟର ସହିତ ଅନୁସରଣ କରିପାରୁ। ଯେପରିକି ଖ୍ରୀଷ୍ଟଙ୍କଠାରେ ବାସ କରି ରହିଥିବା କାରଣରୁ ସେ ଯୋଗ୍ୟ ଦିନରେ ଆମମାନେ ନିର୍ଦ୍ଦୋଷ ଦେଖାଯାଉ। ଯେହେତୁ ହେ ପ୍ରଭୁ, ଆମମାନେ ବିଶ୍ୱାସ କରିଥାଉ ଯେ ତାଙ୍କର ଆଗମନଟି ଅତି ସନ୍ନିକଟ ଅଟେ। ତାଙ୍କର ଆଗମନ ସମୟରେ ଘଟିବାକୁ ଥିବା ସକଳ ପ୍ରକାର ଚିହ୍ନକୁ, ତାଙ୍କର କଥିତ ବାକ୍ୟାଂଶରେ ଘଟୁଥିବା ପୁଣି ଏତେବେଳେ ସଫଳ ହୋଇସାରିଥିବା ବିଷୟକୁ ଆମମାନେ ଲକ୍ଷ୍ୟ କରୁଅଛୁ। ତତ୍ପରେ ଅତ୍ୟଧିକ ଉଲ୍ଲାସିତ ହୋଇ ଆମମାନେ ସେହି ଶୁଭ ମୁହୂର୍ତ୍ତକୁ ଲକ୍ଷ୍ୟ କରୁଅଛୁ। ପୁରା କାଳରେ ସେହି ପ୍ରତିଜ୍ଞିତ ସନ୍ତାନଙ୍କ ନିମନ୍ତେ ଅବ୍ରାହମ ଯେପରି ଅପେକ୍ଷା କରି ରହିଥିଲେ, ତତ୍ପରେ ଏହି ମହିପୃଷ୍ଠକୁ ପରମେଶ୍ୱରଙ୍କ ଅବତରିତ ହୋଇଥିବାର ସେହି ସର୍ବଶେଷ ଚିହ୍ନକୁ ଦେଖୁଥିଲେ। ତାପରେ ଯାଇ ସେ ବୁଝିଥିଲେ ଯେ ସେହି ପୁତ୍ରଙ୍କ ଆଗମନ କରିବା ସମୟଟି ଆଉ ଅଧିକ ବିଳମ୍ବ ହେବ ନାହିଁ, ଆଉ ଏହା ଯେ ଏତେବେଳେ ପୁନଶ୍ଚ କାର୍ଯ୍ୟକାରୀ ହୁଏ ସେ କଥାକୁ ଆମମାନେ ଲକ୍ଷ୍ୟ କରୁ। ଯୀଶୁ ଆମମାନଙ୍କୁ ଏପରି କହିଥିଲେ, ଏହିସବୁ ଘଟଣାକୁ ଘଟୁଥିବା ବିଷୟ ତୁମମାନେ ଯେବେ ଲକ୍ଷ୍ୟ କର, ଆପଣ ଚକ୍ଷୁକୁ ଉର୍ଦ୍ଧକୁ ଲଗାଇ ରଖ, ଯେହେତୁ ଆମମାନଙ୍କର ଉଦ୍ଧାର ନିକଟବର୍ତ୍ତୀ ଅଟେ। ସମୟର ମଧ୍ୟରେ ଅନିୟମିତତା, ରାଷ୍ଟ୍ରଗୁଡ଼ାକ ମଧ୍ୟରେ ଅସ୍ଥିରତା, ବିଭିନ୍ନ ସ୍ଥାନରେ ପ୍ରବଳ ଭୂମିକମ୍ପ, ସମୁଦ୍ର ଢେଉରେ ପ୍ରବଳ ଗର୍ଜନ ତର୍ଜନ, ଏହା ମନୁଷ୍ୟମାନଙ୍କ ହୃଦୟ ମଧ୍ୟରେ ଭୟ ଏବଂ ତ୍ରସ୍ତକୁ ଆଣିଦେଉଅଛି। ଆମମାନେ ଅନୁଭବ କରିଥାଉ ଯେ ଏପରି ଏକ ଭୟାବହ ଘଡ଼ିରେ ଆମମାନେ ଉପସ୍ଥିତ ହୋଇସାରିଛୁ, ଯେତେବେଳେ ରାଷ୍ଟ୍ରଗୁଡ଼ିକ ବୁଝନ୍ତି ନାହିଁ ଯେ ସେମାନଙ୍କୁ କ'ଣ ପ୍ରତିକାର ବ୍ୟବସ୍ଥାକୁ ଗ୍ରହଣ କରିବାକୁ ଅଛି। ଏପରି ଅନୁଭୂତ ହୁଏ ଯେପରିକି ଅନ୍ୟ ଏକ ଯୁଦ୍ଧର ଘଡ଼ି ଘନେଇ ଆସୁଛି, ତାହା ପ୍ରକୃତରେ କେଡ଼େ ଭୟାନକ ବିଷୟ ନ ହେବ। ଭୂପୃଷ୍ଠଟି ଫାଟ ଧାରଣ କରି ବିଭକ୍ତ ହେବାରେ ଲାଗିଛି। କୌଣସି ଏକ ଭୟାନକ ଘଟଣା ଯେ ନିକଟ ଭବିଷ୍ୟତରେ ଘଟିବାକୁ ଯାଉଛି, ସେ କଥାକୁ ବୈଜ୍ଞାନିକଗଣ ମତବ୍ୟକ୍ତ କରି କହୁଅଛନ୍ତି। ଏହାରି ସମ୍ବନ୍ଧରେ ବାଇବଲ ପରିଚୟ ପ୍ରଦାନ କରି କହୁଥିବା ବିଷୟକୁ ଆମମାନେ ଲକ୍ଷ୍ୟ କରୁଅଛୁ। ସୁତରାଂ ହେ ପ୍ରଭୁ, ଆମମାନଙ୍କୁ ଏହି ସୁଧାରିବାର ଭବନ ମଧ୍ୟରେ ସୁସ୍ଥିର ହେବାରେ ସାହାଯ୍ୟ କରନ୍ତୁ। ତତ୍ପରେ ଏହି ଘନ ତିମିରର ଘଡ଼ିରେ ସମ୍ମୁଖକୁ ଅଗ୍ରସର କରିବା ନିମନ୍ତେ ଆମମାନଙ୍କ ଈଶ୍ୱରଙ୍କଠାରୁ ସକଳ ପ୍ରକାର ନିର୍ଦ୍ଦେଶକୁ ଲାଭ କରିବାକୁ ପୁଣି ଏକ ତେଜସ୍କର ଦୀପ୍ତି ହେବା ପାଇଁ ସାହାଯ୍ୟ କରନ୍ତୁ, ଯେହେତୁ ସେପରି କରିବା ନିମନ୍ତେ ଏହା ଆମମାନଙ୍କ ପାଇଁ ସମ୍ଭବତଃ ସର୍ବଶେଷ ସୁଯୋଗ ହୋଇପାରେ। ଯେହେତୁ ଯୀଶୁଙ୍କ ନାମରେ ପୁଣି ତାଙ୍କର ଉଦ୍ଦେଶ୍ୟରେ ଆମମାନେ ଏହାକୁ ଯାଚନା କରିଥାଉ, ଆମେନ୍। ବସି ପଡ଼ିବା ହେଉନ୍ତୁ। ଏହି ପ୍ରାତକାଳରେ ଏହି ଆରାଧନାଳୟକୁ ଆସିବାଟା ଯେ ଏକ ମହାନ ସୁଯୋଗ ଅଟେ, ତାହା ମୁଁ ନିଶ୍ଚିତ ରୂପେ ବିବେଚନା କରିଥାଏ। ଏହାର ପ୍ରତ୍ୟେକ ସ୍ଥାନରେ ଆପଣମାନଙ୍କର ବସିବା ନିମନ୍ତେ ସ୍ଥାନର ଯେ ଅଭାବ ରହିଅଛି, ଏଥିପାଇଁ ଆମମାନେ ଦୁଃଖିତ। ତତ୍ପରେ ସ୍ଥାନଟି ଅତ୍ୟଧିକ ରୂପେ ଭରପୁର ଅଟେ, ପୁଣି ବାହାରର ପ୍ରତିଟି ସ୍ଥାନରେ ଦଣ୍ଡାୟମାନ ଅବସ୍ଥାର ଦୃଶ୍ୟଟି ମଧ୍ୟ ପରିଲକ୍ଷିତ ହେଉଅଛି। ବାହାରେ ରହିଥିବା ଆପଣମାନଙ୍କ ପରି ସଜ୍ଜନଗଣଙ୍କ ନିମନ୍ତେ ଆପଣମାନେ ନିଜ ନିଜର ବେତାର ଯନ୍ତ୍ରର ମାଧ୍ୟମରେ ଏହି ପ୍ରଚାରକୁ ଶୁଣିପାରନ୍ତି। ମୁଁ ଭୁଲିଯାଏ, 55ରୁ 75 ୱେଭ୍ ମଧ୍ୟରେ ତାହା ଅଛି। ବାହାରେ ଉପସ୍ଥିତ ଥିବା ଆପଣମାନଙ୍କ ପରି ସଜ୍ଜନମାନଙ୍କ ନିମନ୍ତେ, ପୁଣି ପାର୍କିଂ ସ୍ଥାନମାନଙ୍କରେ ଥିବା ଜନତାଙ୍କ ନିମନ୍ତେ, ପୁଣି ରାସ୍ତାରେ ଥିବା ଲୋକମାନଙ୍କ ନିମନ୍ତେ ଏହା ଅଟେ। ଆପଣମାନେ ନିଜ ନିଜର ବେତାର ଯନ୍ତ୍ରର 55 ପୁଣି 75 ୱେଭ୍ର କେନ୍ଦ୍ରରୁ ଏହାକୁ ଶୁଣିପାରନ୍ତି। ତେଣୁ ଆମମାନେ ଚେଷ୍ଟା କଲୁ। ମୁଁ ଫେରି ଆସିବାକୁ ଚାହୁଁଥିଲି, ନତୁବା ଏଠାରେ ସର୍ବଶେଷ 10ଟି କଟୋରା ରୂପେ ପରିଚିତ ଥିବା ଏକ ବିଷୟବସ୍ତୁ ଉପରେ ପ୍ରାୟ 10 ଦିନ ଏକ ଉପାସନାକୁ କାର୍ଯ୍ୟକାରୀ କରିବାକୁ ଇଚ୍ଛା କରୁଥିଲି। ଯେହେତୁ ଏହି କଟୋରା ଗୁଡ଼ାକର ମଧ୍ୟଭାଗରେ ତୁରିଧ୍ୱନି ଗୁଡ଼ାକ ସନ୍ନିବେଶିତ ଅଟନ୍ତି, ମୁଁ ଆପଣମାନଙ୍କୁ ଏ ବିଷୟ ଉପରେ କହୁଥିଲି। ସପ୍ତ ତୁରିଧ୍ୱନି ଉପରେ ପ୍ରଚାର କରିବାକୁ ମୁଁ ଯେତେବେଳେ ପ୍ରୟାସ କରୁଥିଲି, ସେହି ସମୟରେ ମୁଁ ସକଳ କଟୋରା ପୁଣି ବିପତ୍ତି ଗୁଡ଼ାକ ପରେ ପ୍ରକାଶ ପକାଇବି ବୋଲି ବିବେଚନା କରିଥିଲି। ମୁଁ ଏପରି ବିଚାର କରିଥିଲି ଯେ ତାହା ଅତି ଉତ୍ତମ ଧରଣର ବିଷୟ ହେବ। ମୁଁ ଏଇ ମାତ୍ର ଆଫ୍ରିକାରୁ ଫେରିଲି, ଆଉ ପିଲାମାନେ ନିଜର ଛୁଟିର ଦିନକୁ ଉପଭୋଗ କରିପାରିଲେ ନାହିଁ। ମୋର କନିଷ୍ଠ ପୁତ୍ର ଜୋସେଫ କିଛି ସମୟ ପାଇଁ ଚାଲି ଯାଇଥିଲା। ଆପଣଙ୍କ ଅଧ୍ୟୟନକୁ ଶେଷ କରିବା ପାଇଁ କେତେକ ସପ୍ତାହର ଅବସରକୁ ତାହାକୁ ଆବଶ୍ୟକ ଥିଲା। ସେ ତ ଭଲ ଭାବରେ କୃତକାର୍ଯ୍ୟ ହୋଇଥିଲା, ତଥାପି ସେ ନିରୂପିତ ସ୍ଥାନରେ ପହଞ୍ଚି ପାରିନଥିଲା। ସୁତରାଂ ମୁଁ ଯେତେବେଳେ ଆଫ୍ରିକାରେ ଥିଲି ତାକୁ ମୁଁ ଟ୍ୟୁସନରେ ଛାଡ଼ି ଆସିଥିଲି। ପୁଣି ସେ ଆପଣଙ୍କ ଅଧ୍ୟୟନରେ ରତ ରହିଥିଲା ଆଉ ତାହାକୁ ଆୟତ୍ତ କରିବାକୁ ପ୍ରାଣପଣ ଉଦ୍ୟମ କରିଥିଲା। କିଛି ଦିନର ବିଦ୍ୟାଳୟ ଅବସ୍ଥାର ଥାଇ ସେପରି କରିଥିଲା। ତତ୍ପରେ ଆମେ ଫେରି ଆସିଥିଲୁ ଆଉ ମୁଁ ଏପରି ବିଚାର କରିଥିଲି, ପିଲାମାନେ ନିଜର ଛୁଟିର ସମୟକୁ ଯେତେବେଳେ ଅତିବାହିତ କରୁଅଛନ୍ତି ସେହି ଅବସରରେ ଲୋକଙ୍କ ସହିତ ମୁଁ ଏକ ଛୋଟ କାଟ ଉପାସନାକୁ ସଞ୍ଚାଳନା କରିବି ଆଉ ସେହି ବିଷୟବସ୍ତୁ ଗୁଡ଼ାକୁ ପ୍ରଚାର କରିବି। କିନ୍ତୁ ଆମମାନେ ଏହି ସ୍ଥାନରେ ପହଞ୍ଚିବା ଉତ୍ତାରେ ମୁଁ ଜାଣିଲି ଯେ ବିଦ୍ୟାଳୟର ସେହି ପ୍ରେକ୍ଷାଳୟକୁ ଆମମାନେ ପାଇଲୁ ନାହିଁ। ମୁଁ ଜାଣିଥିଲି ଯେ ଲୋକମାନଙ୍କର ବସିବା ନିମନ୍ତେ ଆରାଧନାଳୟଟି ଯଥେଷ୍ଟ ବଡ଼ ନୁହେଁ। ପୁଣି ଏହି ସନ୍ଦେଶକୁ ମୁଁ ଯେତେବେଳେ ପ୍ରଚାର କରିବି ସେତେବେଳେ ଯେତିକିଟା ପରିମାଣର ସୁବ୍ୟବସ୍ଥା ପୁଣି ଆରାମକୁ ଆମମାନେ ପାଇବାଟା ବାଞ୍ଛନୀୟ ତାହା ସେମାନଙ୍କୁ ଉପଲବ୍ଧ ହେବ ନାହିଁ। ତେଣୁ ଆମମାନଙ୍କୁ କିଛିଟା ବିକଳ୍ପ ବ୍ୟବସ୍ଥାକୁ କରିବାକୁ ହିଁ ଥିଲା। ତେଣୁ ପୂର୍ବରୁ ମନସ୍ଥ କରିଥିବା 10ଟି ରାତ୍ରିର ପ୍ରବନ୍ଧନକୁ ଆମମାନେ କରିବା ପରିବର୍ତ୍ତେ ମୁଁ ଏହି ରବିବାର ଦିନଟିକୁ ପୁଣି ପରବର୍ତ୍ତୀ ରବିବାର ଦୁଇଟି ଦିନକୁ ମିଳାଇ ଦୁଇ ଦିନର ଉପାସନାକୁ ମୁଁ ଯୋଜନା ପ୍ରସ୍ତୁତ କରିଥିଲି। ଅର୍ଥାତ୍ ଏହି ରବିବାର ଦିନଟି ପୁଣି ପରବର୍ତ୍ତୀ ରବିବାର ଦିନ ଦୁଇଟି ଉପାସନାର ନିର୍ଣ୍ଣୟ ଗ୍ରହଣ କରିଥିଲି। ତେଣୁ ଆମମାନେ ଏହି ଦିନଟିକୁ ପ୍ରଚାରିତ କରାଇ ନଥିଲୁ। ତତ୍ପରେ ପରମେଶ୍ୱର ଯଦି ଅନୁମତି ଦିଅନ୍ତି ଦେଇଥାନ୍ତି ଯେ କୌଣସି ବ୍ୟକ୍ତି ଯଦି ସେପରି ଭାବରେ ହେଉ ପଛେ ଶୁଣିଥିଲେ ଯେ ଉପାସନା ଗୁଡ଼ିକ ବିଦ୍ୟାଳୟର ପ୍ରକ୍ଷାଳୟରେ 28 ତାରିଖରୁ ଆରମ୍ଭ ହେବାକୁ ଯାଉଅଛି, ତେବେ ଆପଣମାନଙ୍କର ସେପରି କେହି ପରିଚିତ ବନ୍ଧୁ ଯଦି ଥାନ୍ତି ପୁଣି ମୋଟେଲ ଗୁଡ଼ାକରେ ଆପଣମାନଙ୍କ ସ୍ଥାନ ଆରକ୍ଷିତ ହୋଇ ରହିଥାଏ, ତେବେ ଆପଣମାନେ ଯେ ସେଗୁଡ଼ାକୁ ବାତିଲ କରି ପକାନ୍ତୁ ଏହାହିଁ ମୁଁ ଇଚ୍ଛା ପ୍ରକାଶ କରିବି। ଦେଖନ୍ତୁ, କାରଣ ସେମାନେ ତ କରିପାରନ୍ତି ନାହିଁ, ଏହାକୁ କାର୍ଯ୍ୟକାରୀ କରିବାକୁ ଆମମାନେ ସୁବିଧାଜନକ ପରିବେଶକୁ ଲାଭ କରି ନପାରୁ ସେମାନେ ବିଦ୍ୟାଳୟର ପ୍ରେକ୍ଷାଳୟଟିକୁ ହାସଲ କରିପାରନ୍ତି ନାହିଁ। ରବିବାରର ପ୍ରାତଃକାଳରେ ମୁଁ କେବଳ ସୁସମାଚାର ପ୍ରଚାର ଜନିତ ବିଷୟ ଉପରେ ପ୍ରଚାର କରିବାକୁ ଚାହେଁ। ତତ୍ପରେ ରବିବାର ସନ୍ଧ୍ୟାରେ ପୀଡ଼ିତମାନଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ମୁଁ ଚାହେଁ। ତେଣୁ ଆପଣମାନଙ୍କ ମଧ୍ୟରୁ ଯେଉଁମାନେ ପୀଡ଼ିତ ଅଟନ୍ତି ଆମମାନେ ଏପରି ଭରସା କରୁ ଯେ ପରମେଶ୍ୱର ଆପଣମାନଙ୍କୁ ପରିଦର୍ଶନ କରିବେ। ବିଲି ଯେ ଆପଣମାନଙ୍କର କି ପ୍ରକାର ଧରଣର ଯତ୍ନ ଯେ ନେବାକୁ ଯାଉଅଛି ସେ ବିଷୟରେ ମୁଁ ସମ୍ପୂର୍ଣ୍ଣ ଅଜ୍ଞ। ମୁଁ ଧାରଣା କରେ ଯେ ସେ ପ୍ରାର୍ଥନାର କାର୍ଡ ଗୁଡ଼ାକୁ ବାଣ୍ଟିଦେବ କିମ୍ବା ଜନଗହଳିକୁ ଯେପରି ଭାବରେ ହେଉନା କାହିଁକି ଆୟତ୍ତ କରି ରଖିବ। ତଥାପି ପରବର୍ତ୍ତୀ 3 ସପ୍ତାହ ଧରି ପ୍ରତ୍ୟେକଙ୍କ ପାଇଁ ପ୍ରାର୍ଥନା କରିବା ନିମନ୍ତେ ଆମେ କିଛି କରିପାରିଲା ଭଳି ସବୁକିଛି ପ୍ରୟାସକୁ କରିବୁ। ଯେଉଁ ଉପାସନା ଗୁଡ଼ିକୁ କରିବା ନିମନ୍ତେ ଆମମାନେ ଇଚ୍ଛା କରିଥିଲୁ ଆଉ ଏହା ଯଦି ଈଶ୍ୱରଙ୍କ ସେପରି ଧରଣ ଇଚ୍ଛା ଥାଏ ତେବେ ଯାଇ। ତତ୍ପରେ ବହୁଧା ବ୍ୟକ୍ତିଗଣ ସାକ୍ଷାତକାର ଗୁଡ଼ାକ କାର୍ଯ୍ୟକାରିତ ହୁଏ, କେହି ଜଣେ ଅନ୍ୟ ବ୍ୟକ୍ତି କୌଣସି ବିଶେଷ ଜଣ ବିଷୟର ଉଦ୍ଦେଶ୍ୟରେ କିଛି କ୍ଷଣ ନିମିତ୍ତ ଆପଣଙ୍କ ସହିତ ସାକ୍ଷାତ କରିବାକୁ ଇଚ୍ଛୁକ ଥାନ୍ତି, କିନ୍ତୁ ସେପରି ଧରଣର କୌଣସି ଭିନ୍ନ ଧରଣର ଉଦ୍ଦେଶ୍ୟ ରହିନଥାଏ। ଆମମାନେ ତାହା କରିବାକୁ ଯାଉଅଛୁ। ଏଠାରେ ସମ୍ବେତ ଥିବା କେତେଜଣ ବ୍ୟକ୍ତି ବ୍ୟକ୍ତିଗତ ସାକ୍ଷାତକାର କରିବାକୁ ଇଚ୍ଛୁକ ଅଟନ୍ତି ଆପଣମାନଙ୍କ ହସ୍ତକୁ ଉଠାଇଥିବାର ବିଷୟକୁ ଦେଖିବା। ଆରେ ବା, କିଏ ଇଚ୍ଛା କରନ୍ତି ନାହିଁ? ତେବେ ତ ଆମମାନେ ଅଟୁ। ସେମାନଙ୍କୁ ପାଇବାରେ କିଛିଟା କଷ୍ଟକର ଅବସ୍ଥା ଏହା ହେବାକୁ ଯାଉଅଛି। ତେଣୁ ନିଜର ଶୋକ ଅନୁରୋଧକୁ ଲେଖି ପକାନ୍ତୁ, ପୁଣି ସେଗୁଡ଼ାକୁ ପଠାଇ ଦିଅନ୍ତୁ। ବିଲି ନିକଟରେ ସେଗୁଡ଼ାକୁ ରଖିଦିଅନ୍ତୁ, ତେବେ ସେମାନଙ୍କ ପାଖରୁ ମୁଁ ସେଗୁଡ଼ାକ ପାଇପାରିବି। ମୋର ଏପରି ଧାରଣା ଯେ ସେ ଏ ବିଷୟ ନିମନ୍ତେ ସୂଚନା ପ୍ରଦାନ କରିବ। ପ୍ରାର୍ଥନାର କାର୍ଡ ଗୁଡ଼ାକ ଯେତେବେଳେ କି ବଣ୍ଟନ କରାଯିବ ତାହାରି ସମ୍ବନ୍ଧରେ ସେ ସୂଚନା ଦେବ ବୋଲି ମୁଁ ଧାରଣା କରେ। ଆଜି ସକାଳେ ଏଠାରେ ଉପସ୍ଥିତ ଥିବା ଆମମାନଙ୍କ କେତେଜଣ ସେବକ ବନ୍ଧୁଗଣ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି, ସେମାନେ ସେପରି କରିବାକୁ ଆଦୌ ସୁଯୋଗ ପାଇନଥିଲୁ। ମୁଁ ସେପରି ଧାରଣାକୁ ଆଦୌ କରିନଥାଏ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଆପଣମାନେ ଚିହ୍ନନ୍ତି କି? ଆଜିର ପ୍ରାତଃକାଳରେ କେତେଜଣ ସେବକ ବନ୍ଧୁ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି, ନିଜର ହାତ ଗୁଡ଼ାକୁ କେବଳ ଉପରକୁ ଉଠାଇବେ କି କିମ୍ବା ନିଜ ହାତକୁ ଉଠାଇବେ କି? ଆଜିର ପ୍ରାତଃକାଳରେ କେତେଜଣ ସେବକ ବନ୍ଧୁ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି, ଆସନ୍ତୁ ସେମାନଙ୍କୁ ଦେଖିବା। ଆଚ୍ଛା, ଭଲ କଥା। ଏହି ବ୍ୟକ୍ତିମାନଙ୍କ ନିମନ୍ତେ ଈଶ୍ୱରଙ୍କର ଅଶେଷ ଧନ୍ୟବାଦ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କ ସହିତ ଜଣାଶୁଣା ହେବାଟା କିଛି ସମୟ ପାଇପାରିଥାନ୍ତି, ଯେପରି ଇଚ୍ଛାକୁ ମୁଁ କରିଥିଲି, ତଥାପି ସେମାନଙ୍କ ସହିତ ଆପଣମାନଙ୍କର ଯେ ଭେଟାଭେଟି ହେଉ ଏଥିରେ ମୁଁ ନିଶ୍ଚିତ ଅଟେ। ତତ୍ପରେ ଆମମାନେ ସେମାନଙ୍କ ସେବା କାର୍ଯ୍ୟ କ୍ଷେତ୍ରରେ ଈଶ୍ୱର ଯେପରି ସେମାନଙ୍କୁ ଆଶୀର୍ବାଦ କରନ୍ତି ଆଉ ସେମାନଙ୍କୁ ଚିହ୍ନନ୍ତି, ସେଥିପାଇଁ ସେମାନଙ୍କୁ ବହୁ ଅନୁବର୍ତ୍ତେ ପ୍ରାର୍ଥନା କରୁ। ଏଥିରେ ସନ୍ଦେହର କୌଣସି ପ୍ରକାର ଅବଶେଷ ନାହିଁ ଯେ ଏହି ସ୍ଥାନରେ ଉପସ୍ଥିତ ହେବାକୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ସେବକଙ୍କର ଆପଣମାନଙ୍କର ସେବା କାର୍ଯ୍ୟ ଗୁଡ଼ିକୁ ରଦ୍ଦ କରି ଆସିଛନ୍ତି। ସେମାନଙ୍କ ମଧ୍ୟରୁ ଭାଇ ଜୁନିୟର ଜ୍ୟାକସନ୍, ପୁଣି ମୁଁ ଯେପରି ଧାରଣା କରେ ଭାଇ ଡନ୍ ରୁଡେଲ, ଆଉ ଏପରି ମଧ୍ୟ ମୁଁ ଧାରଣା କରେ ଯେ ସେମାନଙ୍କର ସହଭାଗିତା ଗୁଡ଼ିକରେ ଏହି ସଂଚାରଣ ପ୍ରଣାଳୀଟି ପ୍ରେରିତ ହେଉଅଛି। ତତ୍ପରେ ଦୂରବର୍ତ୍ତୀ ନ୍ୟୁୟର୍କରେ ତଥା ରାଷ୍ଟ୍ରର ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟକ୍ତିଗଣ ତଥା ନିଜସ୍ୱ ଦୂରଭାଷ ପ୍ରଣାଳୀ ମାଧ୍ୟମରେ ପ୍ରତିଟି ମଣ୍ଡଳୀକୁ ଆଜିର ପ୍ରାତଃକାଳରେ ସଞ୍ଚାରିତ ହେଉଅଛି। ଭାଇ ରିଚର୍ଡ ବ୍ଲେୟରଙ୍କୁ ଏହି ସ୍ଥାନରେ ବସିଥିବା ଦେଖି ମୁଁ ବହୁତ ଆନନ୍ଦିତ ଅଟେ। ସେହି ସ୍ଥାନର ଲୋକମାନଙ୍କ ମଧ୍ୟରେ ପରମେଶ୍ୱର ଯେଉଁ ମହତ୍ କାର୍ଯ୍ୟକୁ କରିଥିଲେ ତାହାରି ସମ୍ବନ୍ଧରେ ଏକ ଚିଠିକୁ ମୁଁ ଏଇ ମାତ୍ର ପାଠ କରିଥିଲି। ସେହି ଅନ୍ୟ ଦିନରେ ଯେପରିକି ମୁଁ ବୁଝେ, ହୋଇପାରେ ମୁଁ ଭ୍ରାନ୍ତ ଥାଇପାରେ, ଭାଇ ବ୍ଲେୟର ଯଦି ମୁଁ ସେପରି ଅଟେ ତେବେ ମୋତେ ସୁଧାରନ୍ତୁ। ସେ କାମ କରୁଥିଲେ, ଏକ ଟ୍ରେଲରକୁ ତାର ସହିତ ସଂଯୁକ୍ତ କରୁଥିବା ସମୟରେ ଜଣେ ଏକ ବ୍ୟକ୍ତିଙ୍କୁ ସେ ସାହାଯ୍ୟ କରୁଥିଲେ କିମ୍ବା ସେପରି ଅନ୍ୟ କିଛି ବିଷୟ ତାହା ଥିଲା। ଏହା ଯେ ସେପରି କିଛି ବିଷୟ ଥିଲା ତାହା ମୁଁ ବିଶ୍ୱାସ କରେ। ମୁଁ ଚିଠିଟିକୁ ସେହିପରି ପାଠ କରିଥିଲି। ସେମାନେ କୌଣସି ଏକ ବସ୍ତୁକୁ ସ୍ଥାନାନ୍ତରଣ କରିଥିଲେ, ପୁଣି ଯାହା କିଛି ପଛେ ଏକ ଜଳାଶ ମଧ୍ୟକୁ ଏହା ବିଦ୍ୟୁତ ପ୍ରବାହକୁ ପ୍ରଭାବିତ କରାଇଥିଲା। ଯେଉଁ ସ୍ଥାନରେ ଏକ ଛୋଟ ବାଳକ ଉପସ୍ଥିତ ଥିଲା, ଯେଉଁ ବ୍ୟକ୍ତିଙ୍କର ସେହି ଟ୍ରେଲରଟି ସମ୍ପଦ ଥିଲା ସେହି ଛୋଟ ବାଳକଟି ତାଙ୍କର ପିଲା ଥିଲା, ଅତି ଛୋଟ ବାଳକଟିଏ ସେ ଥିଲା, ଆଉ ତାହା ସେହି ଛୋଟ ବାଳକକୁ ମୃତ୍ୟୁ ଦ୍ୱାରା ହତ କରିଥିଲା। ତତ୍ପରେ ପେଟଟି ଫୁଲି ଉଠିଥିଲା। ବିଦ୍ୟୁତ ଶକ୍ତିର ବିଷୟକୁ ଆମେ ଭଲ ଭାବରେ ଜାଣୁ, ଯେତେବେଳେ ସେମାନେ ମୃତ୍ୟୁବରଣ କରନ୍ତି ତାହା ହିଁ ତଦ୍ରୁପ ଘଟିଥାଏ। ଛୋଟ ଆଖି ଦ୍ୱୟ ଲାଗିଯାଇଥିଲା, ତାହାର ଦାନ୍ତ ଗୁଡ଼ିକ ଏକତ୍ରିତ ହୋଇ ଲାଗିଯାଇଥିଲା। ଏହି ଘଟଣାଟି ଭାତୃଗଣଙ୍କୁ ସାଂଘାତିକ ରୂପେ ବ୍ୟଥିତ କରି ପକାଇଥିଲା। ଭାଇ ବ୍ଲେୟର କହିଥିଲେ ଯେପରି ସେ ଏପରି ବିଚାର କରିଥିଲେ ଯେ ସେ ଯେକୌଣସି ସ୍ଥାନରେ ମୋତେ ଧରି ପକାଇ ପାରନ୍ତି, ଏହାରି ସମ୍ବନ୍ଧରେ ପ୍ରାର୍ଥନା କରି ଅଭିପ୍ରାୟରେ ସେପରି କରିପାରନ୍ତି। ତଥାପି ସେ ମନେ ପକାଇଥିଲେ ଯେ ଏହା ସେପରି ଧରଣ ଏକ ବାକ୍ୟ ଅଟେ, ଯେଉଁ ସ୍ଥାନରେ ଦୁଇ ଅବା ତିନି ଜଣ ଏକତ୍ରିତ ହୋଇ ମୋ ନାମରେ ଏକାଠି ହୋଇ ପ୍ରାର୍ଥନା କରନ୍ତି, ସେମାନଙ୍କ ମଧ୍ୟରେ ମୁଁ ଉପସ୍ଥିତ ଅଛି। ଆଉ ପିତା ନିଜର ଅଙ୍ଗୁଳିକୁ ଚମଡ଼ାରେ ଆବୃତ କରିଥିଲେ, ଆପଣଙ୍କ ଅଙ୍ଗୁଳିକୁ ସେହି ଶିଶୁ ବାଳକର ମୁହଁ ଭିତରକୁ ପୁରାଇବା ନିମନ୍ତେ ଚେଷ୍ଟା କରୁଥିଲେ ଯେପରି ଏହା ଖୋଲିଯାଏ। ତତ୍ପରେ ସେମାନେ ସମସ୍ତେ ଆଣ୍ଠୋଇ ପଡ଼ିଥିଲେ, ପୁଣି ସେ ଛୋଟ ବାଳକ ଉପରେ ପ୍ରାର୍ଥନା କରିବାକୁ ଆରମ୍ଭ କରିଥିଲେ, ଆଉ ସେ ପୁନର୍ବାର ଜୀବିତ ହୋଇ ପଡ଼ିଥିଲା। ଭାଇ ବ୍ଲେୟର, ତାହା ନିରାଟ ସତ୍ୟ କଥା ଥିଲା ନା? ଏଠା ସ୍ଥିତ ଆମମାନଙ୍କ ଶ୍ରଦ୍ଧେୟ ଭାତୃଗଣ ମଧ୍ୟରୁ ଅନ୍ୟତମ ଅଟନ୍ତି। ଆରେ ବା, ସେହି ଛୋଟ ବାଳକଟି ଏହି ସ୍ଥାନରେ ଉପସ୍ଥିତ, ଭଲ କଥା, ପ୍ରଭୁଙ୍କୁ ଧନ୍ୟବାଦ ଦିଅନ୍ତୁ, ତାହା ତ ଅତିଶୟ ରମ୍ୟ ବିଷୟ। ସ୍ନେହୀଳ ବାଳକ, ଆମେ ଚାହିଁବୁ ଯେ ତୁମ୍ଭେ ଯଥାସ୍ଥାନରେ ଟିକେ ଠିଆ ହୋଇପଡ଼। ଏଥିପାଇଁ ଆମମାନେ ପ୍ରିୟ ପ୍ରଭୁଙ୍କର ଏତେବେଳେ ଧନ୍ୟବାଦ ଦେଉ। ସେହି ଅନ୍ୟ ବ୍ୟକ୍ତି ଜଣକ ଏହି ଛୋଟ ବାଳକର ପିତା ଅଟନ୍ତି କି? ଆପଣ ପିତା ଅଟନ୍ତି କି? ତାହା ଯଥାର୍ଥ ବିଷୟ ଅଟେ। ଆଉ ଏହି ସ୍ଥାନରେ ଭାଇ ରିଚର୍ଡ ବ୍ଲେୟର ଉପସ୍ଥିତ ଅଛନ୍ତି। ଯେକୌଣସି ବିଷୟକୁ ସମ୍ଭବ କରି ଦେଖାଇଦେବାକୁ ଆମମାନଙ୍କ ଈଶ୍ୱର ସକ୍ଷମ ଅଟନ୍ତି। ଆଜ୍ଞା, ହଁ, ତାହା ହିଁ। ସେ ଏହାକୁ ପ୍ରତିଜ୍ଞା କରି କହିଥିଲେ, ଜଣେ ମହାନ ଜ୍ୟୋତିର୍ମୟ ସ୍ୱର୍ଗୀୟ ପିତାଙ୍କର ଅଲୌକିକ ଉପସ୍ଥିତିରେ, ଆମମାନଙ୍କର ସର୍ବଗୁଣ ସମ୍ପନ୍ନ ଈଶ୍ୱରଙ୍କ ଉପସ୍ଥିତିରେ ଆମମାନେ ସମବେତ ଅଟୁ। ଯେକୌଣସି ବିଷୟକୁ ଆମମାନେ ଆକାଂକ୍ଷା କରୁ, ଆମମାନେ ଏହାକୁ ଯଦି ପୂର୍ଣ୍ଣ ପ୍ରାଣରେ ବିଶ୍ୱାସ କରିପାରୁ ତେବେ ସେଗୁଡ଼ାକ ସମ୍ଭବ ଅଟେ। ତାହା ଯେ କ'ଣ କରିଥାଏ ସେ ବିଷୟକୁ ଆପଣମାନେ ଲକ୍ଷ୍ୟ କରନ୍ତି, ତାହାକୁ ବିଶ୍ୱାସ କରୁଥିବା ଯୋଗୁଁ ସେ ବ୍ୟକ୍ତିଙ୍କ ଜୀବନରେ ତାହା ଯେ କେତେ ବଡ଼ ମୂଲ୍ୟକୁ ପ୍ରଦାନ କରିଥିଲା ସେ ବିଷୟକୁ ଆପଣମାନେ ଦେଖନ୍ତି କି? ଏହା ତାଙ୍କର ପୁତ୍ରକୁ ଜୀବିତ କରିଥିଲା। ପୁଣି ଏଠାରେ ପରମେଶ୍ୱର ତାଙ୍କର ବିଶ୍ୱସ୍ତ ସେବକଗଣଙ୍କ ହାସଲ କରିଥିଲେ ଭାଇ ବ୍ଲେୟର ପୁଣି ଅନ୍ୟମାନଙ୍କୁ ହାସଲ କରିଥିଲେ, ଆଉ ସେହି ବାଳକଟି ଯେତେବେଳେ ସେ ପ୍ରକାର ଅବସ୍ଥାରେ ପହଞ୍ଚିଥିଲା ସେତେବେଳେ ତା ପାଇଁ ପ୍ରାର୍ଥନା କରିବା ନିମନ୍ତେ ସେମାନେ ସେଠାରେ ଉପସ୍ଥିତ ଥିଲେ। ହଁ, ଯେତେବେଳେ କୌଣସି ବିଶେଷ ଧରଣର ଘଟଣା ଘଟେ ସେତେବେଳେ ମନେ ପକାନ୍ତୁ ଯେ ଆପଣମାନେ ଜୀବିତ ଈଶ୍ୱରଙ୍କର ସନ୍ତାନଗଣ ଅଟନ୍ତି। ଯେଉଁଠାରେ ଦୁଇ କିମ୍ବା ତିନି ଜଣ ମୋ ନାମରେ ଏକତ୍ରିତ ହୁଅନ୍ତି ସେହି ସ୍ଥାନରେ ମୁଁ ଉପସ୍ଥିତ ଥାଏ। ପୁଣି ଏହା ମଧ୍ୟ ଲେଖା ଅଛି ଯେ ଦୁର୍ଦ୍ଦଶା କାଳରେ ଅତି ନିକଟବର୍ତ୍ତୀ ସହାୟକ ଈଶ୍ୱର ଅଟନ୍ତି। ପୁଣି ସେପରି ଧରଣର ଯଦି କୌଣସି ସମସ୍ୟା କଦାପି ଉପୁଜିଥିଲା ତେବେ ତାହା ଏହା ହିଁ ଥିଲା, ସେହି ଶିଶୁ ବାଳକଟି ବିଦ୍ୟୁତ ଶକ୍ତିର ତାପରେ ଆଘାତ ପ୍ରାପ୍ତ ହୋଇ ସେହି ସ୍ଥାନରେ ମରି ପଡ଼ିଥିଲା, ଯାହାକି ତାହାର ସମସ୍ତ ଶରୀରକୁ ସଂକ୍ରମିତ କରିଥିଲା। ସୁତରାଂ ଆଜିର ପ୍ରାତଃକାଳରେ ସେହି ସକଳ ବିଷୟ ନିମନ୍ତେ ଯାହା କିଛି ଉତ୍ତମ କାର୍ଯ୍ୟକୁ ସେ ଆମମାନଙ୍କ ନିମନ୍ତେ ସଫଳ କରିଅଛନ୍ତି ସେ ସବୁର ପାଇଁ ଆମମାନେ ଈଶ୍ୱରଙ୍କୁ ସମ୍ପୂର୍ଣ୍ଣ ହୃଦୟର ସହିତ ଧନ୍ୟବାଦ ଅର୍ପଣ କରୁଅଛୁ। ଏହି ସବୁ ବିଶ୍ୱସ୍ତ ବ୍ୟକ୍ତିଙ୍କୁ ସୁଦ୍ଧା ପରମେଶ୍ୱର ଆଶୀର୍ବାଦ କରନ୍ତୁ। ସେପରି ଧରଣର ଏକ ବିପତ୍ତିଜନକ ସମୟରେ ତାହିଁ ତ ଈଶ୍ୱରଙ୍କ ଆଡ଼କୁ ଦୃଷ୍ଟିପାତ କରିବାର ପ୍ରକୃତ ସମୟ ଅଟେ। ତେଣୁ ତାଙ୍କରି ଆଡ଼କୁ ସ୍ଥିର ଦୃଷ୍ଟି କରି ଅନାଇଥାନ୍ତୁ। ପୁଣି ସଂକଟପୂର୍ଣ୍ଣ ସମୟଟି ଉପସ୍ଥିତ ହେବା ପୂର୍ବେ ତାଙ୍କ ସହିତ ବନ୍ଧୁତାପୂର୍ଣ୍ଣ ସମ୍ପର୍କକୁ ସ୍ଥାପନ କରି ରହନ୍ତୁ। ଏ କଥାଟି ଆମମାନଙ୍କୁ ଜଣା, ଈଶ୍ୱରଙ୍କ ଦୃଷ୍ଟିରେ ଆମେ ଯଦି ଅନୁଗ୍ରହ ପାଇଛୁ ତେବେ କେହି ଜଣେ ବନ୍ଧୁଙ୍କୁ ଆମମାନେ ଯେପରି ମାଗିଥାଉ ଠିକ୍ ସେହିପରି ଭାବରେ ଆମେ ଯେକୌଣସି ବସ୍ତୁକୁ ତାଙ୍କଠାରୁ ମାଗିପାରିବା। ତତ୍ପରେ ଦୁର୍ଦ୍ଦଶା କାଳରେ ସେ ଅତି ନିକଟବର୍ତ୍ତୀ ସହାୟକ ମଧ୍ୟ ଅଟନ୍ତି। ଗତକାଲି ରାସ୍ତା ଉପରେ ମୁଁ ଅଚାନକ ଭାବେ ଭାଇ ଜନ୍ ମାର୍ଟିନ୍ଙ୍କ ଭଉଣୀଙ୍କୁ ଦେଖିଥିଲି। ମୁଁ କରିଥିଲି, କେହି ଜଣେ ବ୍ୟକ୍ତି ରାଜରାସ୍ତା ଉପରେ ମୋତେ ଅଟକାଇଥିଲେ। ତତ୍ପରେ କେହି ଜଣେ ଅନ୍ୟ ବ୍ୟକ୍ତି ମୋର ପାଖ ଦେଇ ଚାଲି ଯାଇଥିଲେ, ପୁଣି ନିଜର ହାତକୁ ହଲାଇ ମୋତେ ସମ୍ଭାଷଣ କରିଥିଲେ। ଘରକୁ ଫେରିଲା ଉତ୍ତାରେ ଆପଣମାନେ ଯେପରି ଜାଣନ୍ତି, ପ୍ରତ୍ୟେକ ସ୍ଥାନରେ ଆପଣମାନେ ଲୋକମାନଙ୍କ ସହିତ ଭେଟାଭେଟ ହୁଅନ୍ତି, ଅଟକି ପଡ଼ନ୍ତି, ପୁଣି କରମର୍ଦ୍ଦନ କରନ୍ତି ତଥା ସେପରି ଧରଣ ଅନ୍ୟ କିଛି ସମ୍ଭାଷଣକୁ ବ୍ୟକ୍ତ କରିଥାନ୍ତି। କିନ୍ତୁ ଏହି ଭଦ୍ର ମହିଳା ଜଣକ, ସେମାନେ ଯେ ନିକଟ ଅତୀତରେ ମୋତେ ଡକାଇଥିଲେ ସେ କଥାକୁ ମୁଁ ମନେ ପକାଏ। ଯେଉଁ ସ୍ଥାନରେ କେହି ଜଣେ ଅନ୍ୟ ବ୍ୟକ୍ତି ମୋଟର ଯାନର ଧକ୍କାରେ ନିଜର ମେରୁଦଣ୍ଡରେ ତଥା ଶରୀରର ଅନ୍ୟାନ୍ୟ ସ୍ଥାନରେ ସାଂଘାତିକ ରୂପେ ଆଘାତ ପାଇଥିଲେ, ତାଙ୍କୁ ତ ଆପଣଙ୍କ ଅବଶିଷ୍ଟ ଜୀବନ କାଳକୁ ପକ୍ଷାଘାତ ରୋଗରେ ପୀଡିତ ହୋଇ ରହିବାକୁ ଥିଲା। ମାତ୍ର ଆଜିର ପ୍ରାତକାଳରେ ସେ ଏହି ଉପାସନରେ ଆସି ବସିଅଛନ୍ତି, ପୁଣି ଈଶ୍ୱରଙ୍କ ଉପସ୍ଥିତିକୁ ଉପଭୋଗ କରୁଅଛନ୍ତି। ଏହି କିଛିକ୍ଷଣ ପୂର୍ବେ ମୁଁ ତାଙ୍କ ସହିତ କୋଠରୀ ମଧ୍ୟ କଥାବାର୍ତ୍ତା କରୁଥିଲି। ମୁଁ ତାଙ୍କ ସହିତ ପୁନଶ୍ଚ ପ୍ରାର୍ଥନା କରିବାକୁ ଇଚ୍ଛା ରଖେ, ଆଉ ସେ ଏହି ଜାଗାରେ ବସିଥିଲେ। ଏଠା ସ୍ଥିତ କୌଣସି ଏକ ସ୍ଥାନରେ ସେ ଏତେବେଳେ ଉପସ୍ଥିତ ଅଛନ୍ତି। ମୋର ଏପରି ଧାରଣା ଯେ ଭିତରକୁ ପ୍ରବେଶ କରିବା ନିମନ୍ତେ ସେ ଆଦୌ ସକ୍ଷମ ହୋଇପାରିନଥିଲେ, ତଥାପି ଏହି ଆଳୟ ମଧ୍ୟରେ ହଁ ସେ ଯେ ଆମମାନ ସହିତ ଏଠାରେ ଉପସ୍ଥିତ ଅଛନ୍ତି ଏହା ହିଁ ନିଶ୍ଚିତ, ତାହା ହିଁ ସତ୍ୟ କଥା। ହେ ଭଉଣୀ, ଆପଣ ଅନୁଗ୍ରହ ପୂର୍ବକ କ୍ଷଣଭର ନିମନ୍ତେ ଠିଆ ହୋଇପାରିବେ କି, ଯେପରିକି ଲୋକମାନେ ଆପଣଙ୍କୁ ଦେଖିପାରନ୍ତି। ଏଠାରେ ଉପସ୍ଥିତ ଥିବା ସେହି ନାରୀ ଜଣକ ସେ ଅଟନ୍ତି ଯାହାଙ୍କୁ କିଛି ଦିନ ପୂର୍ବେ ଚିକିତ୍ସକ ମହାଶୟ ଏପରି କହିଥିଲେ ଯେ ସେ କଦାପି ଆଉ ଚାଲିପାରିବେ ନାହିଁ। ଏକ ଦୁର୍ଘଟଣାରେ ତାଙ୍କର ମେରୁଦଣ୍ଡଟି ଭାଙ୍ଗି ବାହାରକୁ ବାହାରି ଆସିଥିଲା, ପୁଣି ସେଠାରେ ସେ ସମ୍ପୂର୍ଣ୍ଣ ସୁସ୍ଥତା ଲାଭ କରି ଅକ୍ଷତ ଅବସ୍ଥାରେ ଠିଆ ହୋଇଅଛନ୍ତି। ଆପଣମାନଙ୍କୁ ତ ଜଣା, ବାଇବଲରେ ଏପରି ଲେଖା ଅଛି ଯେ ଆଉ ସେହି ସୁସ୍ଥ ହୋଇଥିବା ଲୋକଟିକୁ ସେମାନଙ୍କ ସାଙ୍ଗରେ ଠିଆ ହୋଇଥିବା ଦେଖି ବିରୁଦ୍ଧରେ କିଛି କହିପାରିଲେ ନାହିଁ, ତାହା ନିରାଟ ସତ୍ୟ କଥା। ଏଠାରେ ଏପରି ଜଣେ ଛୋଟ ବାଳକ ଉପସ୍ଥିତ ଅଛି ଯାହାକୁ ମୃତ୍ୟୁରୁ ଫେରାଇ ଅଣାଯାଇଥିଲା, ପୁଣି ଏଠାରେ ଏପରି ଜଣେ ନାରୀ ଯାହାଙ୍କର ମେରୁଦଣ୍ଡଟି ଭାଙ୍ଗି ପଡ଼ିଥିଲା, ସେ ପୁଣି ଆମମାନଙ୍କ ମଧ୍ୟରେ ଠିଆ ହୋଇଅଛନ୍ତି। ଏହା ଠିକ୍ ସେହି ସମୟରେ ଘଟିଥିଲା, ସେହି ହେତୁରୁ ସେ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି। ପ୍ରଭୁଙ୍କ ନାମର ଉଚ୍ଚସ୍ଥିତ ରୂପେ ପ୍ରଶଂସା ହେଉ। ତାଙ୍କରି ଉପସ୍ଥିତିରେ ଆମ୍ଭେମାନେ ଯେ ଏତେବେଳେ ବଞ୍ଚିଅଛୁ, ପୁଣି ଦୁର୍ଦ୍ଦଶା କାଳରେ ସେ ଯେ ନିକଟବର୍ତ୍ତୀ ସହାୟକ ଅଟନ୍ତି ଏହାକୁ ଅବଗତ ହୋଇଥିବାରୁ ଆମେ ପ୍ରକୃତ କେତେ ଅଧିକ ରୂପେ ଆନନ୍ଦିତ ହେବା ଉଚିତ। ଆଜି ସକାଳେ ଭାଇ ଭେଲି, ଭାଇ ମାର୍ଟିନ, ପୁଣି ଆହୁରି ଅନେକଙ୍କୁ ଦେଖି ଆମମାନେ ଅତିଶୟ ଆନନ୍ଦିତ। ହେ ଭାତୃଗଣ, ଈଶ୍ୱର ଆପଣମାନଙ୍କୁ ବହୁଳ ରୂପେ ଆଶୀର୍ବାଦ କରନ୍ତୁ। ତତ୍ପରେ ଏହା ଏପରି ଏକ ପରିବେଶ ଅଟେ, ଏହି ବିରାଟ ଜନସମାଗମର ମଧ୍ୟରେ ଏହା ଯେ ସେତିକିଟା ଥଣ୍ଡା ବାତାବରଣ ନୁହେଁ ସେ ବିଷୟଟି ମୋତେ ଜଣା। ଏହା ସତ୍ତ୍ୱେ ସେଦିନ ମୁଁ ଯେତେବେଳେ ଟ୍ୟୁସନକୁ ଛାଡ଼ିଥିଲି ସେତେବେଳେ ଏହା ତ ପ୍ରାୟ 104 କିମ୍ବା 105 ର ଉତ୍ତାପ ଥିଲା। ତତ୍ପରେ ଠିକ୍ ମଧ୍ୟରାତ୍ରିରେ ତାହା 93 ହୋଇପଡ଼ିଥିଲା, ତେଣୁ ଏହା ମୋତେ ଖୁବ୍ ଭଲ ବୋଲି ଅନୁଭୂତ ହୁଏ। ତତ୍ପରେ ପୂର୍ବବର୍ତ୍ତୀ ଶୁକ୍ରବାର ଦିନ ପାର୍କଠାରେ ଏହା ତ 140 ଡିଗ୍ରୀର ଉତ୍ତାପ ଥିଲା, ସେ ବିଷୟକୁ ସେମାନେ କହିଥିଲେ। ଆମମାନେ ସ୍ଥାନଟିକୁ ଛାଡ଼ିଲା ଉତ୍ତାରେ ସେପରି ହୋଇଯାଇଥିଲା, ତେଣୁ ତାହା ଯେ କେତେ ପ୍ରଚଣ୍ଡ ଗରମର ବାତାବରଣ ଥିଲା ସେ କଥାକୁ ଆପଣମାନେ ଅନୁମାନ ଲଗାଇପାରନ୍ତି। ଅବଶ୍ୟ ସେହି ସ୍ଥାନଟି ମରୁଭୂମି ଇଲାକାରେ ଅବସ୍ଥିତ। ଆଉ ପରବର୍ତ୍ତୀ 3 ରବିବାର ଅବସରରେ ଆଜି 15 ତାରିଖ ଅଟେ, ଏହା ଯେ ତାହା ଅଟେ ଏପରି ମୁଁ ବିଶ୍ୱାସ କରେ, କିମ୍ବା 16 ତାରିଖ ଅଟେ, ଏହା 15 ତାରିଖ ସେପରି ଅଟେ ନା 18 ତାରିଖ, ତତ୍ପରେ 28 ତାରିଖ ଆଉ ଅଗଷ୍ଟ 1 ତାରିଖ ତାହା ଅଟେ, ତାହା ଯଥାସମ୍ଭବ ବିଷୟ ଅଟେ ନା ତାହା ଅଗଷ୍ଟ 25 ତାରିଖ, ତାହା 18 ତାରିଖ, 25 ତାରିଖ, ପୁଣି 1 ତାରିଖ ଅଟେ। ଏହି ଆରାଧନା ମଧ୍ୟରେ ଉପାସନା ଗୁଡ଼ିକ କରାଯିବ, ସେପରି ନ କରନ୍ତୁ। ଆପଣମାନଙ୍କୁ ଜଣା, ଏହି ଅଧିକାଂଶ ବିଷୟ ବାହାରିଯାଏ ଆପଣ, କାରଣ ଆପଣମାନେ ଜାଣନ୍ତି ଯେ ଏଥିରେ ଯାହା କିଛି ରହିଅଛି ତାହାକୁ ତ ଆମେମାନେ ହାସଲ କରି ନ ପାରୁ। ଏହା ଭିତରେ ଏଠାରେ ଯାହା କିଛି ଅଛି ତାହା ତ ଆପଣମାନଙ୍କୁ ଜଣା, ପୁଣି ଏହା ଅଧିକନ୍ତୁ ବିକୃତ ହୋଇପଡ଼େ। ତେଣୁ ଆପଣମାନେ ଯଦି ସକ୍ଷମ ହୋଇପାରନ୍ତି ତେବେ ଫେରି ଆସନ୍ତୁ। ତତ୍ପରେ ଟ୍ରଷ୍ଟିଜ୍ ମାନଙ୍କୁ ଏକତ୍ରିତ କରି ରଖିବା ନିମନ୍ତେ ମୁଁ ଏଠାରେ ଉପସ୍ଥିତ ରହିଛି। ମୁଁ ତାହାକୁ ସଞ୍ଚାଳିତ କରିବା ଅଭିପ୍ରାୟରେ ପ୍ରେରଣାର ଚାଳନାକୁ ଯେତେବେଳେ ଅନୁଭବ କରେ ସେତେବେଳେ ମୋତେ ତାହା ଭାରଗ୍ରସ୍ତ କରି ପକାଇଥାଏ। ଏହିପରି ବିଷୟକୁ ମୁଁ ଅନୁଭବ କରେ। ଗୋଟିଏ ସ୍ଥାନରେ ଏକତ୍ରିତ କରି ଉପାସନାଟିଏ ଆୟୋଜନ କରିବାକୁ ସେପରି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଥାଏ। ତେଣୁ ମୁଁ ଯେ ପଚାରି ବୁଝିବାକୁ ଆଗ୍ରହୀ ଅଟେ ଏପରି ବିଚାର କରେ, ଯଦି ଆମ୍ଭେମାନେ ଆପଣମାନଙ୍କ ପାଇଁ ତମ୍ବୁଗୁଡ଼ାକୁ ହାସଲ କରିବାରେ ସକ୍ଷମ ହୋଇ ନ ପାରୁ କିମ୍ବା ତାହାକୁ ଲଗାଇବାରେ ଅକ୍ଷମ ହେଉ ତେବେ ସେହି ସ୍ଥାନରେ ଅଟକି ରହନ୍ତୁ, ତାହା ଆପଣମାନଙ୍କୁ ଜଣା। ଏଠାସ୍ଥିତ ଫୁଟବଲ ପାର୍କକୁ ଚାଲି ଆସନ୍ତୁ କିମ୍ବା ସେହି ଫାର୍ମ ଅଞ୍ଚଳରେ ଯାଇ ପହଞ୍ଚନ୍ତୁ। ପୁଣି ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରିତ କରାନ୍ତୁ, ଯେପରି ଭାବରେ ପ୍ରଭୁ ଏ ବିଷୟରେ ଚାଳନା ଦେବେ ସେପରି କରନ୍ତୁ। ପୁଣି ସେ ଯେ ଏହାକୁ ତଦ୍ରୁପ କରିବାକୁ ଯାଉଅଛନ୍ତି ସେପରି ମୁଁ ଅନୁଭବ କରେ। ଏ ବିଷୟର ସମ୍ବନ୍ଧରେ ଏକ ଦର୍ଶନ ମିଳିଥିବା ବିଷୟକୁ ଆପଣମାନଙ୍କୁ ଜଣା, ଆଉ ଏହା ଯେ ତଦ୍ରୁପ ଘଟିଥାଏ ସମ୍ଭବତଃ ତାହା ହିଁ ଏହାର କାରଣ ଅଟେ। ପୁଣି ଆପଣମାନଙ୍କୁ ତ ଜଣା, ସମୟ ସମୟରେ ଆମେ ବିଚାର କରିଥାଉ ଯେ ଏହା ଅତିଶୟ ଦୁଃସହ ଅବସ୍ଥା ଅଟେ, କାରଣ କେତେକ ନିଶ୍ଚିତ ଘଟଣା ଘଟିଥାଏ। କିନ୍ତୁ ଆପଣମାନେ ତ ଜାଣନ୍ତି ତାହା ସମ୍ଭବତଃ ଈଶ୍ୱରଙ୍କ ଆଡୁ ହୋଇଥାଏ। ସେହି ଦୁଃସହ ପରିସ୍ଥିତି ଗୁଡ଼ାକ ମଧ୍ୟକୁ ସେ ଆପଣମାନଙ୍କୁ ଟାଣି ଆଣନ୍ତି। ସେ ଯେତେବେଳେ ଏ କଥାକୁ କହିଥିଲେ ସେ ତାହାକୁ ଅବଶ୍ୟ ସଫଳ କରିବେ। କିଛି ରାତ୍ରି ପୂର୍ବର କଥା ଆପଣମାନଙ୍କ ମଧ୍ୟରୁ ଅନେକଙ୍କୁ ଜଣା, ଆଫ୍ରିକା ଦେଶକୁ ଯିବାର ଠିକ ଏକ ମାସ ପୂର୍ବର କଥା, ସମ୍ଭବତଃ ଆପଣମାନଙ୍କ ମଧ୍ୟରୁ ଅନେକଙ୍କ ନିକଟରେ ସେହି ଟେପ୍ଟି ରହିଅଛି। ସେହି ବ୍ୟକ୍ତିମାନଙ୍କ ନିକଟରେ ତାହା ରହିଛି ଯେଉଁମାନେ କାଲିଫର୍ଣ୍ଣିଆରେ ପ୍ରଚାରିତ ହୋଇଥିବା ଏକ କନ୍ୟା ମନୋନୟନର ନାମକ ସମାଚାରକୁ ସେତେବେଳେ ଟେପ୍ କରିଥିଲେ। ଟେପ୍ର ଠିକ ଶେଷ ଭାଗରେ ତାହା ରହିଅଛି, ତଥାପି ମୁଁ ଠିକ ରୂପେ ସେ କଥାକୁ ମନେ ପକାଇ କହି ନ ପାରେ ଯେ ତାହା ସେଥିରେ ରହିଅଛି। ତଥାପି ଈଶ୍ୱରଙ୍କ ଆତ୍ମା ଅତି ଆଶ୍ଚର୍ଯ୍ୟଜନକ ରୂପେ ଅବତରଣ କରିଥିଲେ। ତତ୍ପରେ ସୁସମାଚାରଟି ସେମାନଙ୍କ ମଧ୍ୟରେ ପ୍ରଚାରିତ ହେଲା ଉତ୍ତାରେ, ପୁଣି ସେମାନଙ୍କ ମଧ୍ୟରେ ଏହା ବହୁ ବାହାର ଘୋଷିତ ହେଲା ଉତ୍ତାରେ। ସେମାନେ ଯେଉଁପରି ଭାବରେ ଅସଦାଚରଣର ଜୀବନକୁ ଯାପନ କରୁଥିଲେ ସେହି ବିଷୟ ଉପରେ ମୁଁ ସେମାନଙ୍କୁ ତିରସ୍କାର କରି ଦୋଷୀ ରୂପେ ସାବ୍ୟସ୍ତ କରୁଥିଲି। ଅକସ୍ମାତ୍ ପବିତ୍ର ଆତ୍ମା ଆଳାପ କରିବାରେ ଲାଗିଥିଲେ ଆଉ କହିଥିଲେ, ଏ କଫରନାହୁମ, ବୁଝନ୍ତୁ ସେହି ନଗରଟି ଯାହାକି ଆପଣଙ୍କୁ ସ୍ୱର୍ଗଦୂତଙ୍କ ନାମରେ ପରିଚିତ କରାଏ ତାହା ତ ଲସ୍ ଏଞ୍ଜେଲ୍ସ ସହର ଅଟେ। ତୁମ୍ଭେ ସ୍ୱର୍ଗ ପର୍ଯ୍ୟନ୍ତ ଆପଣଙ୍କୁ ଉନ୍ନତ କରିଅଛ, ତଥାପି ପାତାଳ ପର୍ଯ୍ୟନ୍ତ ତୁମର ଅବନତି ହେବ, ବୁଝନ୍ତି ତ। ପୁଣି ଏହା ଶେଷ ହେଲା ଉତ୍ତାରେ ମୁଁ ବାହାର ପାଖରେ ଥିଲି, ଭାଇ ମୋସ୍ଲେ ଓ ବିଲି ମୋ ସହିତ ଥିଲେ, ପଚାରିଥିଲେ ଫେରି ଯାଉଥିଲି, ପୁଣି ଦୃଷ୍ଟି ପକାଇଥିଲି, ଘରର ପ୍ରତ୍ୟେକ ସ୍ଥାନ ଲୋକାରଣ୍ୟ ଥିଲା, ସେବକଗଣ କଇଁ କଇଁ ହୋଇ କାନ୍ଦୁଥିଲେ। ମୁଁ ଚାଲିଗଲି ଆଉ ଧର୍ମଶାସ୍ତ୍ରରୁ ସେ କଥାକୁ ପାଇଲି। ମୁଁ କହିଲି ଏ ସମ୍ବନ୍ଧରେ ଧର୍ମଶାସ୍ତ୍ର ବାଇବଲରେ କିଛିଟା ବିଶେଷ ବିଷୟ ରହିଅଛି, ଆଉ ସେହି ସ୍ଥାନରେ ପ୍ରଭୁ ଯୀଶୁ କଫରନାହୁମକୁ ପୁଣି ସେହି ଉପକୂଳ ଅଞ୍ଚଳରେ ଥିବା ସବୁ ଅଞ୍ଚଳକୁ ଯାହାକୁ ସେ ପରିଦର୍ଶନ କରିଥିଲେ ସେମାନଙ୍କୁ ସେ ଅନୁଯୋଗ ପୂର୍ବକ ଭର୍ସନା କରୁଥିଲେ, ଯେହେତୁ ସେ କହିଥିଲେ ଆଉ ରେ କଫରନାହୁମ, ତୁ କ'ଣ ସ୍ୱର୍ଗ ପର୍ଯ୍ୟନ୍ତ ଉନ୍ନତ ହେବୁ, ପାତାଳ ପର୍ଯ୍ୟନ୍ତ ତୋର ଅଧଗତି ହେବ। ସେ କହିଥିଲେ କାରଣ ତୋ ମଧ୍ୟରେ ଯେଉଁ ଯେଉଁ ଶକ୍ତିର କାର୍ଯ୍ୟ କରାଯାଇଅଛି ସେହି ସବୁ ଯଦି ସଦୋମ ଓ ଅମରାରେ କରାଯାଇଥାନ୍ତା ତେବେ ତାହା ଆଜି ପର୍ଯ୍ୟନ୍ତ ରହିଥାନ୍ତା। ପୁଣି ସେ ସମୟରେ ସଦୋମ ଆଉ ଅମରା ସମୁଦ୍ର ଅତଳ ଗର୍ଭରେ ଲୀନ ହୋଇସାରିଥିଲା। ତତ୍ପରେ ଠିକ ଏହା ପରେ ହୋଇପାରେ 100 ବର୍ଷ କିମ୍ବା ଏଥିରୁ ଅଧିକ କିଛି ବର୍ଷ ଉତ୍ତାରେ ପୁଣି ଯୀଶୁ ଭାବାଣୀ କଲା ଉତ୍ତାରେ ସେହି ଏକମାତ୍ର ଉପକୂଳବର୍ତ୍ତୀ ଅଞ୍ଚଳର ସହର କଫରନାହୁମ ଯାହାକୁ ଯୀଶୁ ପରିଦର୍ଶନ କରିଥିଲେ ତାହା ଏକ ଭୂକମ୍ପନ ଦ୍ୱାରା ସମୁଦ୍ର ଗର୍ଭରେ ବିଲୀନ ହୋଇଯାଇଥିଲା। ପୁଣି କଫରନାହୁମ ପାଇଁ ତାହା ତ ସିଧାସଳଖ ଏକ ଉତ୍ତର ଥିଲା, ପୁଣି ଲସ୍ ଏଞ୍ଜେଲ୍ସ ପାଇଁ ମଧ୍ୟ ଏହା ସେପରି ଏକ କଥାକୁ ଯେ ପରିଚିତ କରାଏ ସେ କଥା ଆପଣମାନେ ଜାଣନ୍ତି। ଆଉ ସେଦିନ ଟ୍ୟୁସନରେ ମୁଁ ଠିକ ଯେତେବେଳେ ଫେରିଥିଲି ସେତିକିବେଳେ ସେଠାରେ ଗୋଟିଏ ବଡ଼ ଧରଣର ଭୂମିକମ୍ପ ହୋଇଥିଲା। ତତ୍ପରେ ଜନୈକ ବୈଜ୍ଞାନିକ କେତେକ ବୈଜ୍ଞାନିକ ଦୂରଦର୍ଶନର ପର୍ଦ୍ଦାରେ ଏହାକୁ ବ୍ୟାଖ୍ୟା କରି ବୁଝାଉଥିଲେ ଆଉ ସମ୍ବାଦପତ୍ର ଗୁଡ଼ାକରେ ପ୍ରକାଶିତ ହୋଇଥିଲା। ଏପରି ସେଦିନ ଏହି ଭୂପୃଷ୍ଠଟି ଆଲୁଟିଆନ ଦ୍ୱୀପପୁଞ୍ଜର ଅଞ୍ଚଳରେ ଫାଟିଯାଇଥିଲା କିମ୍ବା ଆଲାସ୍କାରୁ ଆରମ୍ଭ କରି ଆଲୁଟିଆନ ଦ୍ୱୀପପୁଞ୍ଜ ଅଞ୍ଚଳର ଚତୁଃପାର୍ଶ୍ୱସ୍ଥ ଇଲାକାକୁ ସଂକ୍ରମିତ କରି ପ୍ରାୟ ସମୁଦ୍ର ମଧ୍ୟକୁ 200 ମାଇଲ ପଶିଯାଇ ସେନ୍ ଡିଆଗୋ ଅଞ୍ଚଳକୁ ଫେରି ଆସିଥିଲା। ପୁଣି ଲସ୍ ଆଞ୍ଜେଲସ୍କୁ ଅତିକ୍ରମ କରି ସେନ୍ ଡିଆଗୋରେ ଆସି ବାହାରିଥିଲା। ଏହା କେତେକ ଇଞ୍ଚ ପରିମାଣ ଭୂମିକୁ ଦବାଇ ଦେଇଥିଲା। ଘରଗୁଡ଼ାକ ଦବି ଯାଇଥିଲେ, ମୋଟେଲଗୁଡ଼ାକ ଧସି ପଡ଼ିଥିଲେ। ଏହାରି ପରିପ୍ରେକ୍ଷୀରେ ବୈଜ୍ଞାନିକଗଣ ଏପରି ପଚରା ଯାଇଥିଲେ, ପ୍ରଶ୍ନ କରାଯାଇଥିଲେ, ଆଚ୍ଛା ତେବେ ତାହା ଯେକୌଣସି ଦିନ ତଳକୁ ଦବି ଯାଇପାରେ କି? କହିଥିଲେ ହୋଇପାରେ, ଏହା ଅବଶ୍ୟ ଘଟିବ। ଆଉ ଲାଭା ଯେ କିପରି ଅବସ୍ଥା ରହିଛି ତାହାକୁ ବର୍ଣ୍ଣନା କରିବାକୁ ଯାଇ ସେ ଏକ ବିଜ୍ଞାନ ସମ୍ମତ ନାମକୁ ବ୍ୟବହାର କରିଥିଲେ। ତାହା ହିଁ ଭୂମିକମ୍ପକୁ ଘଟାଇବାରେ ସହାୟକ ହୋଇଥିଲା। ସେନ୍ ଡିଆଗୋର ଚତୁଃପାର୍ଶ୍ୱରେ ପୁଣି ତାର ନିକଟବର୍ତ୍ତୀ ଅଞ୍ଚଳରେ ଏହାକୁ ବ୍ୟାପ୍ତ କରି ରହିଥିଲା। ସେହି କୋଟରଗତ ସ୍ଥାନର ଏହା ହିଁ ପ୍ରଭାବ ହୋଇ ଦେଖାଦେଇଛି। ଆଉ ବାଲି ଯେପରି ଧସି ହୋଇ ଗର୍ତ୍ତ ମଧ୍ୟରେ ପଡ଼ିଥାଏ, ବର୍ତ୍ତମାନ ଏହା ଠିକ୍ ସେହିପରି ଭାବରେ ଧସି ହୋଇ ତଳକୁ ସ୍ଖଳିତ ହେଉଅଛି। ପୁଣି ଏହା ତ ବର୍ତ୍ତମାନ ଏକ ବହିରାବରଣ ମାତ୍ରକ ଅଟେ, ତଥାପି ଏହା କେତେକ ଇଞ୍ଚ ପରିମାଣରେ ଧସି ହୋଇ ନିମ୍ନାଭିମୁଖୀ ହେବାକୁ ଲାଗିଅଛି। ସେମାନେ ତ ରାଡର ଗୁଡ଼ାକର ତଥା ଅନ୍ୟାନ୍ୟ ଅତ୍ୟାଧୁନିକ ସରଞ୍ଜାମ ଗୁଡ଼ାକର ସାହାଯ୍ୟ ନେଇପାରନ୍ତି, ତତ୍ପରେ ସେହି ଫାଟଟିର ସନ୍ଧାନ ନେଇପାରନ୍ତି, ପୁଣି ଏହାକୁ ଚିହ୍ନିତ କରିପାରନ୍ତି ତାହା ଯେ ଏତେବେଳେ କେଉଁ ଜାଗାରେ ଅଛି ସେ କଥାକୁ ମୋତେ ଜଣା। ତତ୍ପରେ ସେହି ଭାବବାଣୀର ବାକ୍ୟଟି ଦତ୍ତ ହେଲା ଉତ୍ତରେ ସେଦିନ ସେହି ଅଞ୍ଚଳଟି ପୁନର୍ବାର ଅଧିକ କିଛି ଇଞ୍ଚର ପରିମାଣରେ ତଳକୁ ଧସି ପଡ଼ିଥିଲା, ହୋଇପାରେ 2 କିମ୍ବା 3 ଇଞ୍ଚ ଅଧିକା ଧସି ପଡ଼ିଥିଲା। ଆଉ ସେହି ବ୍ୟକ୍ତି ଜଣକ ଯିଏକି ଉକ୍ତ ବୈଜ୍ଞାନିକଙ୍କର ସାକ୍ଷାତକାରକୁ ନେଉଥିଲେ ସେପରି କହିଥିଲେ, ଯାହା ହେଉ ପଛକେ ଏହା ସମ୍ଭବତଃ ଆମମାନଙ୍କର ଯୁଗରେ ସେପରି ଘଟିବ ନାହିଁ। ସେ କହିଥିଲେ ଏହା 5 ମିନିଟ ପରବର୍ତ୍ତୀ 5 ମିନିଟରୁ ଆରମ୍ଭ କରି 5 ବର୍ଷ ମଧ୍ୟରେ ହୋଇପାରେ, ତଥାପି ଏହା ନିଶ୍ଚିତ ରୂପେ ତଳକୁ ଧସିବାକୁ ଯାଉଛି। ଶ୍ରୀମତୀ ସିମ୍ପସନ୍ ମହାଶୟା, ସେ ଯେ ଆଜି ଆମମାନଙ୍କ ଗହଣରେ ଉପସ୍ଥିତ ନାହାନ୍ତି ସେ କଥାକୁ ମୁଁ ବିଚାର କରେ, ଅଥବା ଏଠାରେ ଭାଇ ଫ୍ରେଡ୍ ମହାଶୟଙ୍କୁ ମୁଁ ବସିବାର ଦେଖେ, ତଥାପି ଶ୍ରୀମତୀ ସିମ୍ପସନ୍ ମହାଶୟା ଯେ କେଉଁଠାରେ ବସିଛନ୍ତି ସେ କଥା ମୋତେ ଜଣା ନାହିଁ। ସେ ଫେରି ଯାଇଥିଲେ। ପୁଣି 1935 ମସିହାରେ ମୁଁ ଯେଉଁ ଭାବାଣୀର କଥାକୁ କହିଥିଲି ତାହାକୁ ଖୋଜି ପାଇଥିଲେ କିମ୍ବା ସେପରି ଧରଣର ଅନ୍ୟ କୌଣସି ବିଷୟ ତାହା ଥିଲା। ଆଉ କହିଥିଲେ ଏପରି ଏକ ସମୟ ଉପସ୍ଥିତ ହେବାକୁ ଯାଉଅଛି ତାହା କୌଣସି ଅନ୍ୟ ସ୍ଥାନରେ ରଖାଯାଇଥିବା ଖଣ୍ଡେ ପୁସ୍ତକରେ ଲେଖା ହୋଇ ରହିଛି ଯେ ସମୁଦ୍ରର ତରଙ୍ଗ ଆପଣାର ସୀମାକୁ ଉଲ୍ଲଂଘନ କରି ମରୁଭୂମି ଆଡ଼କୁ ମାଡ଼ି ଆସିବ, ମରୁଭୂମିକୁ ଜଳମଗ୍ନ କରି ପକାଇବ। କି ପ୍ରକାର ଧରଣର ଯେ ଘଟଣା ଘଟିବ ସେ କଥାକୁ ଲକ୍ଷ୍ୟ କରନ୍ତୁ। ସେହି ହଜାର ହଜାର ମାଇଲର ବିସ୍ତୀର୍ଣ୍ଣ ଇଲାକାଟି ପୃଥିବୀର ଉଦ୍ଗାରିତ ଲାଭାରେ ଯଦି ଭରିଯାଏ, ପୁଣି ଗୋଟିଏ ପାଖକୁ ଅଣେଇ ହୋଇ ଧସି ପଡ଼େ, ତେବେ ତ ସେତେବେଳେ ଲକ୍ଷାଧିକ ଲୋକ ମୁହୂର୍ତ୍ତକ ମଧ୍ୟରେ ମୃତ୍ୟୁବରଣ କରିବେ। ଆଉ ତାହା ହିଁ ଏଡ଼େ ଭୟାନକ ଧରଣର ସମୁଦ୍ର ଢେଉର ସୂତ୍ରପାତ କରିବ। ମନେ ରଖନ୍ତୁ, ସଲ୍ଟନ୍ ସମୁଦ୍ର ଇଲାକାକୁ ପୋଳମ ରେଖା ରୂପେ ଧରାଯାଇଛି, ଯାହାକି ସମୁଦ୍ର ପତନରୁ 100 କିମ୍ବା 200 ଫୁଟ ପର୍ଯ୍ୟନ୍ତ ନିମ୍ନଭୂମିର ଅଞ୍ଚଳ ଅଟେ। ପୁଣି ସେହି ସ୍ଥାନରୁ ଯେଉଁ ଭୟଙ୍କର ସାମୁଦ୍ରିକ ଢେଉ ଉଠି କୂଳ ଲଙ୍ଘନ କରିବ ତାହା ସମ୍ଭବତଃ ଟ୍ୟୁସନ୍ ପର୍ଯ୍ୟନ୍ତ ମାଡ଼ି ଆସିବ। ଆଉ ସମୁଦ୍ରର ଢେଉଟି ଉଛୁଳି ଉଠି ମରୁଭୂମିର ଅଞ୍ଚଳ ପର୍ଯ୍ୟନ୍ତ ଜଳାମୟ କରି ପକାଇବ। ରାଷ୍ଟ୍ରଗୁଡ଼ିକ ଖଣ୍ଡ ଖଣ୍ଡ ହେଉଅଛନ୍ତି, ଇସ୍ରାଏଲ ଜାଗୁ ଅଛି, ଆମମାନଙ୍କ ଭାବବାଦୀଗଣ କହିଥିବା ଚିହ୍ନ ଗୁଡ଼ିକ ହେଉଛି ସଫଳ, ବିଜାତିମାନଙ୍କର ସମୟ ଅଛି, ଦେଶ ହେଉଅଛି, ଭୟଙ୍କର ଘଟଣା ସବୁ ଘଟୁଅଛି। ହେ ପଥହରା, ସର୍ବଭୂମିକୁ ଫେରିଆସ, ଆମମାନେ ଯୁଗାନ୍ତ ସମୟରେ ଉପସ୍ଥିତ ହୋଇସାରିଛୁ, ଯେତେବେଳେ ଈଶ୍ୱର ଆପଣମାନଙ୍କୁ ବହୁଳ ରୂପେ ଆଶୀର୍ବାଦ କରନ୍ତୁ। ମୁଁ ସେହି ବିଷୟଟା ଆଡ଼କୁ ଯାଇ ଆରମ୍ଭ କରିଦେଇଥିଲି, ତେଣୁ ସମାଚାରକୁ ପୁରାପୁରି ଭୁଲି ଯାଇଥିଲି। ଆମେ ତ ବହୁତ ଶୀଘ୍ର ଅନ୍ତରୀକ୍ଷକୁ ଯାଉଅଛୁ, ଯଥାସମ୍ଭବ ଚିରସ୍ଥାୟୀ ନିବାସକୁ ଖୁବ୍ ଶୀଘ୍ର ଫେରି ଯାଉଅଛୁ। ଯେଉଁ ଅଂଶଟିକୁ ପ୍ରଥମ ବଂଶାବଳୀର 13 ଅଧ୍ୟାୟରୁ ପାଠ କରାଯାଇଥିଲା ତାହାରି ଉପରେ ଏକ ପ୍ରସଙ୍ଗକୁ ଉଦ୍ଧୃତ କରିବା ଅଭିପ୍ରାୟରେ ଆସନ୍ତୁ ଆମମାନେ ମାର୍କ 7 ଅଧ୍ୟାୟର 7 ପଦକୁ ପାଠ କରିବା। ଏହାର ବିଷୟବସ୍ତୁକୁ ପ୍ରସ୍ତୁତ କରିବାକୁ ଯାଇ ମୁଁ ମାର୍କ 7 ପଦକୁ ଉପସ୍ଥାପନ କରିବାକୁ ଚାହେଁ। ସେମାନେ ମନୁଷ୍ୟମାନଙ୍କ ବିଧିଗୁଡ଼ିକୁ ଧର୍ମର ଉପଦେଶ ବୋଲି ଶିକ୍ଷା ଦେଇ ବୃଥାରେ ଆମ୍ଭର ଆରାଧନା କରନ୍ତି। ପୁଣି ପରମେଶ୍ୱର ମୋତେ ଯେଉଁ ସୁସମାଚାରଟିକୁ ଦାନ କରିଅଛନ୍ତି ସେ ବିଷୟଟିର ବିନୁ ମୁଁ ଅନ୍ୟ କିଛି ଦ୍ୱିତୀୟ କଥା ଜାଣେ ନାହିଁ। ପୁଣି ତାହା ହିଁ ସେହି ସବୁ ବିଷୟ ଅଟେ ଯାହାକୁ ମୁଁ ପ୍ରଚାର କରି କହିପାରେ। ତତ୍ପରେ ଆଜି ସକାଳେ ମୁଁ ଏପରି ଏକ ପ୍ରସଙ୍ଗ ଉପରେ ପ୍ରଚାର କରି କହିବାକୁ ଯାଉଅଛି ଯାହାକି ଅତି ଉତ୍ତମ ଧରଣର ଶିକ୍ଷା ହେବ ବୋଲି ମୁଁ ବିଚାର କରିଥିଲି। ଆଜିର ରାତ୍ରି କାଳରେ ମୁଁ ସମୟୋପଯୋଗୀ ଯୋଗ୍ୟ ଭୋଜନ ତାହା ଉପରେ ପ୍ରଚାର କରିବାକୁ ଚାହେଁ, ଯଦି ପ୍ରଭୁ ସେପରି ଇଚ୍ଛା ପ୍ରକାଶ କରୁଥାନ୍ତି। ଯୋଗ୍ୟ ସମୟର ଆତ୍ମିକ ଭୋଜନ ପୁଣି ଏହାକୁ କିପରି ଭାବରେ ଲାଭ କରାଯାଇପାରେ ତାହାରି ଉପରେ ପ୍ରଚାର କରିବି। ପୁଣି ଏହି ପ୍ରାତକାଳରେ ଈଶ୍ୱରଙ୍କ ଇଚ୍ଛା ନ ଥାଇ ତାଙ୍କର ସେବା କରିବାକୁ ଯତ୍ନ କରିବା ଏହା ଉପରେ ପ୍ରଚାର କରିବି। ପରମେଶ୍ୱର ସେ ତ ସର୍ବୋଚ୍ଚ ଶାସନକର୍ତ୍ତା ଅଟନ୍ତି। ତତ୍ପରେ ପ୍ରଥମ ବଂଶାବଳୀର 13 ଅଧ୍ୟାୟରୁ ଶାସ୍ତ୍ର ପାଠରୁ ଆମମାନେ ଧ୍ୟାନ କଲୁ ଯେ ଦାଉଦ ପ୍ରକୃତରେ କ'ଣ କରିଥିଲେ, ଆଉ ସେ ତ ଥିଲେ, ତାଙ୍କର ସକଳ ପ୍ରକାରର ଉଦ୍ଦେଶ୍ୟ ଅତିଶୟ ଉତ୍ତମ ଥିଲା। ଏହା ସତ୍ତ୍ୱେ ଉତ୍ତମ ଉଦ୍ଦେଶ୍ୟକୁ ଆଗ୍ରହ ନିମନ୍ତେ ଈଶ୍ୱର ଆମମାନଙ୍କୁ ଆଦୌ ପୁରସ୍କୃତ କରନ୍ତି ନାହିଁ। ପରମେଶ୍ୱରଙ୍କ ସେବା କରିବା ନିମନ୍ତେ କେବଳ ଏକମାତ୍ର ପନ୍ଥା ନିରୂପିତ ହୋଇ ରହିଅଛି, ତାହା ତାଙ୍କର ଆଦେଶାନୁସାରେ ତାଙ୍କର ଇଚ୍ଛାକୁ ସଫଳ କରିବାର ପନ୍ଥାଟି ଅଟେ। ଆଉ ପରମେଶ୍ୱର ଯେହେତୁ ସର୍ବୋଚ୍ଚ ଶାସନକର୍ତ୍ତା ଅଟନ୍ତି, ସୁ ଇଚ୍ଛାଧୀନ ଈଶ୍ୱର ଅଟନ୍ତି, ତେଣୁ କ'ଣ ଯେ କରିବା କଥା ଆଉ କିପରି ଯେ କରିବା କଥା ସେ ବିଷୟ ଘେନି ତାଙ୍କୁ କେହି ହେଲେ ମନ୍ତ୍ରଣା ଦେଇ ନ ପାରନ୍ତି। କାରଣ ଯେଉଁ ପନ୍ଥାଟି ଉପଯୁକ୍ତ ମାର୍ଗ ଅଟେ, ଯାହାକୁ ସେ ଭଲ ଭାବରେ ବୁଝନ୍ତି, ସେହିପରି ପନ୍ଥାକୁ ଅବଲମ୍ବନ କରି ସେ ତାହାକୁ କରିଥାନ୍ତି। ତେଣୁ ତାହା ହିଁ ମୋତେ ଉତ୍ସାହିତ କରେ। ପୁଣି ଏହା ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ନିଶ୍ଚିତ ରୂପେ ଉତ୍ସାହିତ କରିବା ଉଚିତ। ପୁଣି ଏହା ଯେ ସେପରି କରିଥାଏ ସେଥିରେ ମୁଁ ନିଶ୍ଚିତ। କାରଣ କେହି ଜଣେ ବ୍ୟକ୍ତି ଏହାକୁ ଏହି ପ୍ରକାର ଭାବରେ ବୁଝନ୍ତି, ଅନ୍ୟ ଜଣେ ବ୍ୟକ୍ତି ଏହାକୁ ଅନ୍ୟ ଏକ ଭିନ୍ନ ପନ୍ଥାରେ ବୁଝିବାକୁ ଚାହାନ୍ତି, ତଥାପି ତୃତୀୟ ଜଣଙ୍କ ଏହାକୁ କୌଣସି ଏକ ଭିନ୍ନ ଧରଣର ପନ୍ଥାରେ ବୁଝିବାକୁ ଚାହାନ୍ତି। ତଥାପି ପରମେଶ୍ୱରଙ୍କ ସମ୍ବନ୍ଧରେ ପୁନଶ୍ଚ ଅନ୍ୟ ଏକ ମହାନ ବିଷୟ ରହିଅଛି, ସେ ଆମମାନଙ୍କୁ ଆଦୌ ତ୍ୟାଗି ନାହାନ୍ତି। କାରଣ କ'ଣ ଯେ ସତ୍ୟ ସେ ବିଷୟରେ ଆଦୌ କିଛି ଧାରଣା ନଥାଇ, ପୁଣି ଏହାକୁ କିପରି ଭାବରେ କରିବାକୁ ଅଛି ସେ ବିଷୟକୁ ଆମମାନଙ୍କୁ ଅବଗତ ନ କରାଇ ସେ ଆମମାନଙ୍କୁ କଦାପି ଛାଡ଼ିବେ ନାହିଁ। କୌଣସି ଏକ କାର୍ଯ୍ୟକୁ ଯାହାକି ଆମମାନେ କିପରି ଯେ ସମ୍ପନ୍ନ କରିବାକୁ ଯାଉଛୁ ସେ ବିଷୟରେ ଆମମାନଙ୍କର ଯେତେବେଳେ କିଛି ହେଲେ ଧାରଣା ସୁଦ୍ଧା ନଥିଲା, ସେପରି କାର୍ଯ୍ୟକ୍ଷେତ୍ରକୁ ଆମମାନଙ୍କୁ ପ୍ରେରଣ କରି ସେ ନିଜକୁ ଅନ୍ୟାୟ ରୂପେ ଆଦୌ ପରିଚିତ କରିବେ ନାହିଁ, କିମ୍ବା ଆମମାନଙ୍କୁ ତହିଁରେ ବିଘ୍ନ ଘଟୁ, ପୁଣି ଆମମାନେ ଯେ ଝୁଣ୍ଟି ପଡୁ, ସେପରି ଧରଣର ଅନ୍ୟାୟ ସେ କଦାପି କରିବେ ନାହିଁ। ସେ ତ ସେପରି ସ୍ୱଭାବ ବିଶିଷ୍ଟ ପରମେଶ୍ୱର ଆଦୌ ନୁହନ୍ତି। ସେ ତ ଏପରି ଜଣେ ଈଶ୍ୱର ଅଟନ୍ତି ଯିଏକି ବାକ୍ୟଦାନ କରନ୍ତି, ପୁଣି ଆପଣଙ୍କ ସନ୍ତାନମାନଙ୍କଠାରୁ ଆଶା କରନ୍ତି ଯେ ସେମାନେ ତାହାକୁ ବିଶ୍ୱାସ କରନ୍ତୁ। ତେଣୁ କ'ଣ ଯେ ଉପଯୁକ୍ତ ପନ୍ଥା ତାହାକୁ ସେ ଜାଣନ୍ତି, ପୁଣି ଏହାକୁ କେତେବେଳେ ଯେ କରିବା କଥା ତାହାକୁ ମଧ୍ୟ ବୁଝନ୍ତି, ପୁଣି ଏହାକୁ କିପରି ଭାବରେ କରିବା କଥା ସେ ବିଷୟ ସୁଦ୍ଧା ତାଙ୍କୁ ଜଣା। ଏହାରି ପରିପ୍ରେକ୍ଷୀରେ ଆମମାନେ ନିଜର ବିଭିନ୍ନ ଧରଣର ବିଚାରଧାରାକୁ ପୋଷଣ କରି ରହିଅଛୁ ସତ, ମାତ୍ର ସେ ସବୁକିଛି ବିଷୟରେ ଅବଗତ ଥାନ୍ତି। ପୁଣି ସେ ଯଦି ଏକ ପ୍ରକାର ବିଧାନକୁ ନିରୂପଣ ରଖିଛନ୍ତି, ଅର୍ଥାତ୍ ସେ ଯେ କ'ଣ କରିବାକୁ ଯାଉଅଛନ୍ତି ତାହାକୁ ନିରୂପଣ କରିସାରିଥିଲେ, ତଥାପି କ'ଣ ଯେ ଘଟିବାକୁ ଯାଉଛି ପୁଣି ତାହା କିପରି ଭାବେ ଘଟିବାକୁ ମନସ୍ଥ ହୋଇ ରହିଥିଲା ସେ ବିଷୟରେ ଆମମାନଙ୍କୁ କିଛି ହେଲେ ଅବଗତ କରି ନଥିଲେ, ତେବେ ତ ସେ କ୍ଷେତ୍ରରେ ଆମମାନେ ତହିଁରେ ଝୁଣ୍ଟି ପଡୁ, ପୁଣି ଆମମାନଙ୍କ ଝୁଣ୍ଟି ପଡିବାରେ ଆମମାନେ ନ୍ୟାୟସଙ୍ଗତ ବୋଲି ବିଚାରିତ ହେବୁ, କିମ୍ବା କୌଣସି ଏକ କାର୍ଯ୍ୟକୁ କରିବାରେ ଆମମାନେ ଚେଷ୍ଟା କରୁଅଛୁ, ପୁଣି ପ୍ରତିଟି କାର୍ଯ୍ୟ ନ୍ୟାୟସଙ୍ଗତ କାର୍ଯ୍ୟ ରୂପେ ବିଚାରିତ ହେବ। ତଥାପି କେବଳ ଗୋଟିଏ ମାତ୍ର ପନ୍ଥା ରହିଅଛି, ଆଉ ତାହା ତାଙ୍କର ବାକ୍ୟ। ତତ୍ପରେ ଅନ୍ୟ ଏକ ବିଷୟ ଏଠାରେ ଦେଖିବାକୁ ମିଳେ, ଏହି ସ୍ଥାନରେ ଦାଉଦ ରହିଛନ୍ତି। ଆମମାନେ ଲକ୍ଷ୍ୟ କରୁ ଯେ ତାଙ୍କର ଅନ୍ତଃକରଣ ମଧ୍ୟରେ ସେ ଏପରି ଏକ କାର୍ଯ୍ୟ କରିବାକୁ ଇଚ୍ଛା ପୋଷଣ କରିଥିଲେ ଯାହାକି ଉତ୍ତମ ଧରଣର କାର୍ଯ୍ୟ ଥିଲା। ତାଙ୍କର ଅଭିପ୍ରାୟଟି ଆଦୌ ମନ୍ଦ ନଥିଲା, କିମ୍ବା କୌଣସି ମନ୍ଦ ଉଦ୍ଦେଶ୍ୟ ତାଙ୍କ ପାଖରେ ଆଦୌ ନଥିଲା। କାରଣ ଭବନଟି କିମ୍ବା ପ୍ରଭୁଙ୍କର ନିୟମ ସିନ୍ଧୁକଟି ପ୍ରଜାମାନଙ୍କ ଛାଉଣୀରୁ ବହୁ ଦୂରରେ ଥିଲା, ପୁଣି ଈଶ୍ୱରଙ୍କ ନିୟମ ସିନ୍ଧୁକକୁ ତାହାର ଯୋଗ୍ୟ ସ୍ଥାନକୁ ଫେରାଇ ଆଣିବାକୁ ସେ ଇଚ୍ଛା ପ୍ରକାଶ କରିଥିଲେ। ଯେପରିକି ଯେଉଁ ବିଷୟ ସମ୍ପର୍କରେ ପ୍ରଜାଗଣ ଜାଣିବା ପାଇଁ ବୁଝିବା ନିମନ୍ତେ ଚାହୁଁଥିଲେ, ସେ ସମ୍ବନ୍ଧରେ ସେମାନେ ଈଶ୍ୱରଙ୍କ ସହିତ ବିଚାର ବିମର୍ଶ କରିପାରିବେ। ଏହାକୁ ସେହିପରି ଭାବରେ ରହିବାକୁ ଦେବାର ପରିବର୍ତ୍ତେ ଆମମାନେ ତ କିପରି ହୋଇଥାନ୍ତା ଯଦି ଭାଇ ବ୍ଲେୟର ପୁଣି ଏହି ଶିଶୁ ପୁତ୍ରଟିର ପିତା ଯଦି ସେପରି କହିଥାନ୍ତେ, ଭଲ କଥା, ଏହା ତ ଅତିଶୟ ଦୁଃଖଦ ବିଷୟ ଅଟେ। ଶିଶୁ ସନ୍ତାନଟି ତ ଏଇ ମାତ୍ର ଆଘାତପ୍ରାପ୍ତ ହେଲା, ପୁଣି ମୃତ୍ୟୁବରଣ କଲା। କୌଣସି ଏକ ଘଟଣା ଯେ ଅନିଶ୍ଚିତ ରୂପେ ଘଟିଗଲା ସେପରି ଏକ କଥାକୁ ମୁଁ ଧାରଣା କରିବି କି? କିନ୍ତୁ ସେମାନେ ତ ଧୀର ସ୍ଥିର ରୂପେ ଈଶ୍ୱରଙ୍କ କତିକୁ ଚାଲିଗଲେ। ତାହା କିପରି ହୋଇଥାନ୍ତା ଯଦି ସେହି ସାଧାରଣ କିସମର ନାରୀ ଜଣକ ପୁଣି ତାଙ୍କର ପତି ସୁସମାଚାର ପ୍ରଚାରକାରୀ ଜଣେ ସେବକ କିଛି ରାତ୍ରିର ପୂର୍ବେ କିମ୍ବା କିଛି ଦିନ ପୂର୍ବେ ଯେପରି କରିଥାନ୍ତେ ସେହି ସାଧାରଣ ନାରୀଟି ଆପଣାର ମେରୁଦଣ୍ଡଟିକୁ ଭାଙ୍ଗି ବାହାରି ଆସିବାର ଅବସ୍ଥାରେ ଯେତେବେଳେ ଦେଖିଥିଲେ ଯାହାକି ଫୁଲି ବାହାରି ଆସିଥିଲା, ଚିକିତ୍ସକ ମହାଶୟ ବୋଲି କହିଥିଲେ ଯେ ଆପଣାର ସମ୍ପୂର୍ଣ୍ଣ ଜୀବନ କାଳରେ ପକ୍ଷାଘାତ ଅବସ୍ଥାରେ ପଡି ରହିବେ। କଣ ହୋଇଥାନ୍ତା ଯଦି ପତି ପୁଣି ନାରୀ ଜଣକ ଏପରି କହିଥାନ୍ତେ, ଆଚ୍ଛା ତେବେ ପ୍ରିୟ ଆମମାନେ ସେଥିପ୍ରତି ଆପଣମାନଙ୍କୁ କେବଳ ସାନ୍ତ୍ୱନା ଦେବା କି? ଏହା ପରିବର୍ତ୍ତେ ସେମାନେ ଏହା ବିଷୟରେ ଯଥାଶୀଘ୍ର କିଛି ସିଦ୍ଧାନ୍ତ ଗ୍ରହଣ କରିଥିଲେ, ସେମାନେ ଈଶ୍ୱରଙ୍କ ଦିଗକୁ ଫେରିଯାଇଥିଲେ। ଆମ୍ଭେମାନେ ବାଇବଲରୁ ଏକାଧିକ ବିଷୟକୁ ଉଦ୍ଧୃତ କରି କହିପାରିବା। ଲୋକମାନେ ଯେତେବେଳେ ସମସ୍ୟାରେ ପଡି ଯାଉଥିଲେ ଠିକ୍ ସେହି ସମୟରେ ସେମାନେ ଈଶ୍ୱରଙ୍କର ନିକଟବର୍ତ୍ତୀ ହେଉଥିଲେ। ଆଚ୍ଛା ତେବେ ସେମାନଙ୍କ ସମୟରେ ସେମାନେ ଯେଉଁ ସ୍ଥାନରେ ପରମେଶ୍ୱରଙ୍କର ଉପାସନା ପାଇଁ ମିଳିତ ହୋଇପାରନ୍ତି ତାରି ଉଦ୍ଦେଶ୍ୟରେ ସେମାନଙ୍କଠାରେ ସମବେତ ନିମନ୍ତେ କେବଳ ଏକମାତ୍ର ସ୍ଥାନ ଥିଲା। ପୁଣି ରକ୍ତ ନିମଜ୍ଜିତ ହୋଇ ରହିଥିବା ନିୟମର ସିନ୍ଧୁକଟି ତାହା ଥିଲା। ଯେତେବେଳେ କେବଳ ତାହା ହିଁ ଏକମାତ୍ର ସ୍ଥାନ ସମବେତ ନିମନ୍ତେ ଥିଲା, ତଥାପି ତାହା ରକ୍ତାଧୀନ ହୋଇ ରହିଥିଲା। ଅନୁଗ୍ରହର ବେଦୀଟି ରକ୍ତରେ ଛିଞ୍ଚିତ ହୋଇ ରହିଥିଲା। ପୁଣି ଉପାସନାକୁ କିମ୍ବା ନିବେଦନକାରୀକୁ ଅନୁଗ୍ରହ ପ୍ରଦାନ କରିବା ନିମନ୍ତେ ତାହାକୁ ତଦ୍ରୂପ କରାଯାଇଥିଲା। ଯେତେବେଳେ ସେ ଈଶ୍ୱରଙ୍କ ପାଖରେ କିଛିଟା ବିଷୟ ପାଇଁ ପ୍ରାର୍ଥନା ଭିକ୍ଷା କରିବାକୁ ଆସୁଥିଲା, ପରମେଶ୍ୱର ଏକ ପ୍ରକାର ବିଶେଷ ଧରଣର ବିଧାନକୁ ବ୍ୟବସ୍ଥିତ କରିଥିଲେ। ଯେଉଁ ପ୍ରକାର ବିଧାନକୁ ପାଳନ କରି ଆପଣଙ୍କୁ ତାହା ପାଖକୁ ଆସିବାକୁ ପଡୁଥିଲା, ପୁଣି ସେ କୌଣସି ଭିନ୍ନ ଧରଣ ବ୍ୟବସ୍ଥାକୁ ଆଦୌ ସ୍ୱୀକୃତି ପ୍ରଦାନ କରିପାରୁନଥିଲେ। ସେ ତ ଅନ୍ୟ କୌଣସି ଭିନ୍ନ ଧରଣର ବ୍ୟବସ୍ଥାକୁ ଆଦୌ ସ୍ୱୀକାର କରିବେ ନାହିଁ, କେବଳ ଯେପରି ଭାବରେ ସେ ଏହାକୁ ବ୍ୟବସ୍ଥିତ କରିଥିଲେ ତଦନୁସାରେ ସେ ତାହାକୁ ସ୍ୱୀକାର କରିବେ। ଏଇ କିଛି ଦିନ ତଳେ ଏକ ପ୍ରସଙ୍ଗ ଉପରେ ମୁଁ ସୁସମାଚାର ପ୍ରଚାର କରିଥିଲି, ତାହାର ସମ୍ବନ୍ଧରେ ଆପଣମାନଙ୍କ ମଧ୍ୟରୁ ଅନେକ ଅବଗତ ଅଟନ୍ତି। ଅର୍ଥାତ୍ ପ୍ରଦାନ କରାଯାଇଥିବା କେବଳ ଏକମାତ୍ର ସ୍ଥାନ ରହିଛି, ଏକମାତ୍ର ନିରୂପିତ ସ୍ଥାନ ରହିଛି ଯେଉଁ ସ୍ଥାନରେ ପରମେଶ୍ୱର ଜଣେ ଉପାସକ ସହିତ ସାକ୍ଷାତ କରିପାରନ୍ତି। ଯେଉଁ ସ୍ଥାନଟିର ସମ୍ବନ୍ଧରେ ସେପରି କହିଥିଲେ ଯେ ଆମ୍ଭେ ଆପଣାର ନାମକୁ ସେଠାରେ ସ୍ଥାପନ କରିବୁ, ତେଣୁ ସେ ଯେଉଁ ସ୍ଥାନରେ ଆପଣାର ନାମକୁ ବାସ କରାନ୍ତି ସେପରି ଧରଣର ଏକ ଉପାସନାଳୟକୁ ଆମମାନେ ପାଇପାରିବା, ତେବେ ତ ଆମମାନେ ସ୍ଥାନଟିକୁ ପାଇସାରିଅଛୁ। କାରଣ ସେ ଏପରି କହିଥିଲେ ଆମ୍ଭେ ସକଳ ପ୍ରକାରର ପ୍ରବେଶ ସ୍ଥାନରେ ତୁମମାନଙ୍କୁ ଆଦୌ ଆଶୀର୍ବାଦ କରିବୁ ନାହିଁ, କେବଳ ସେହି ସ୍ଥାନରେ ଆମ୍ଭେ ସେପରି କରିବୁ ଯେଉଁ ସ୍ଥାନରେ ଆମ୍ଭେ ନିଜର ନାମକୁ ସ୍ଥାପନ କରିବୁ। କେବଳ ଏକମାତ୍ର ସ୍ଥାନରେ ଆମ୍ଭେ ଏହାକୁ ସ୍ଥାପନା କରିବୁ, ପୁଣି ସେହି ସ୍ଥାନରେ ତୁମେ ମାନେ ଆମର ସାକ୍ଷାତ ନିହାତି ପକ୍ଷେ ଲାଭ କରିବ। ଆଉ ତାହା ସେ ଏକମାତ୍ର ସ୍ଥାନ ଅଟେ ଯେଉଁ ସ୍ଥାନରେ ଆମେ ତୁମମାନଙ୍କ ସହିତ ଭେଟାଭେଟ କରିବା। ତତ୍ପରେ ସେହି ପ୍ରସଙ୍ଗଟିର ମାଧ୍ୟମରେ ଆମମାନେ ଲକ୍ଷ୍ୟ କରିଥିଲୁ ଯେ ସେ କି ପ୍ରକାର ଧରଣର ସ୍ଥାନରେ ଆପଣଙ୍କ ନାମକୁ ବାସ କରାଇବେ, ପୁଣି ତାହା ହିଁ କେବଳ ସେ ନିରୂପିତ ସ୍ଥାନ ଅଟେ ଯେଉଁଠାରେ ସେ ଜଣେ ଉପାସକର ସହିତ ଭେଟ କରନ୍ତି, ଆଉ ତାଙ୍କର ନାମ ଯୀଶୁଖ୍ରୀଷ୍ଟ ଅଟେ। ପରମେଶ୍ୱରଙ୍କର ନାମଟି ଯୀଶୁଖ୍ରୀଷ୍ଟ ଅଟେ। ଯୀଶୁ କହିଥିଲେ ମୁଁ ଆପଣା ପିତାଙ୍କ ନାମରେ ଆସିଅଛି। ପ୍ରତ୍ୟେକ ପୁତ୍ର ନିଜର ପିତାର ନାମରେ ଆସିଥାନ୍ତି ଏବଂ ତାହାର ପରିଚୟକୁ ଘେନିଥାନ୍ତି, ପୁଣି ଆପଣାର ପିତାଙ୍କ ନାମକୁ ଘେନି ସେ ଆସିଥିଲେ। ତତ୍ପରେ ସ୍ୱର୍ଗତଳେ ମନୁଷ୍ୟମାନଙ୍କ ମଧ୍ୟରେ ଅନ୍ୟ କୌଣସି ନାମ ଦତ୍ତ ହୋଇନାହିଁ, ତାହା ମେଥଡିଷ୍ଟ ନାମରେ ସମ୍ଭବତଃ ପରିଚିତ ଥାଇପାରେ, ପ୍ରେସବିଟେରିଆନ, ବ୍ୟାପ୍ଟିଷ୍ଟ, ଚର୍ଚ୍ଚ ଅଫ୍ ଖ୍ରାଇଷ୍ଟ କିମ୍ବା ତାହା ଅନ୍ୟ କୌଣସି ନାମରେ ପରିଚିତ ହୋଇ ରହିଥାଏ ପାରେ ନା କାହିଁକି। ତଥାପି ଭେଟ କରିବା ପାଇଁ କେବଳ ଏକମାତ୍ର ସ୍ଥାନ ରହିଅଛି ଯେଉଁଠାରେ ପରମେଶ୍ୱର ମନୁଷ୍ୟ ସହିତରେ ଉପାସକର ସହିତରେ ଭେଟ କରନ୍ତି, ଆଉ ତାହା ସେତେବେଳେ ସମ୍ଭବ ହୁଏ ଯେତେବେଳେ ସେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥାଏ, ସେ ଏକମାତ୍ର ସ୍ଥାନ ଅଟନ୍ତି। ଏହିସବୁ ପୁରାତନ ବିଷୟ ଏଠାରେ ପୁରାତନ ନିୟମ ମଧ୍ୟରେ ସେହି କଥାକୁ ନିର୍ଦ୍ଦେଶ ସୂଚକ ରୂପେ ଉପସ୍ଥାପନ କରିଥିଲା। ଏହାକୁ ଆପଣମାନେ ଯେ ଅତି ସୁସ୍ପଷ୍ଟ ରୂପେ ବୁଝନ୍ତୁ ମୁଁ ତାହା ହିଁ ଇଚ୍ଛା କରେ। ଏହା ତ ସଣ୍ଡେ ସ୍କୁଲର ପାଠ୍ୟଚକ୍ର ଅଟେ। ଏଠାରେ ମୁଁ କେତେକ ପଦପର୍ବକୁ ପୁଣି ଟିପ୍ପଣୀକୁ ଲେଖିକରି ରଖିଅଛି। ମୁଁ ଏପରି ବିଚାର କରିଥିଲି ଯେ ବୁଝିବା ପାଇଁ ଏହି ସକଳ ଉପାଦେୟ ବ୍ୟବସ୍ଥା ଆପଣମାନଙ୍କୁ ସାହାଯ୍ୟ କରିବ, ଯେପରିକି ପୁରାତନ ସମୟର ସମସ୍ତ ବିଷୟ ଆମମାନଙ୍କର ଉଦାହରଣ ସ୍ୱରୂପ ଘଟିଥିଲା। ଆମମାନଙ୍କୁ ଜଣା ଯେ ବିଷୟଗୁଡ଼ାକୁ କାର୍ଯ୍ୟକାରୀ କରିବାକୁ ଈଶ୍ୱରଙ୍କଠାରେ ନିଜର ସଂକଳ୍ପିତ ଯୋଜନା ଥିଲା, ମାତ୍ର ଦାଉଦ ଈଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇସାରିଥିବା ଯୋଗୁଁ ଯେପରିକି ସେ ତାହାକୁ ପାଇଥିଲେ, ପୁଣି ସେ ଜଣେ ରାଜା ରୂପେ ନିରୂପିତ ହୋଇଥିଲେ, ସେ କେବଳ ଏତିକି ବିଚାର କରିଥିଲେ ଯେପରି ଭାବେ ହେଉ ପଛକେ ସେ ଈଶ୍ୱରଙ୍କ ନିମନ୍ତେ କିଛିଟା ବିଶେଷ ପ୍ରକାର କାର୍ଯ୍ୟକୁ ଅବଶ୍ୟ କରିବେ। ତଥାପି ଏହା ବିଷୟରେ ସେ ଏକ ଯୋଗ୍ୟ ପନ୍ଥାକୁ ଆଦୌ ଗ୍ରହଣ କରିନଥିଲେ। ଆମେମାନେ ଲକ୍ଷ୍ୟ କରୁ ଯେ ଆପଣ ନିରୂପିତ ସମୟରେ ପରମେଶ୍ୱର ତାଙ୍କର ବଚନକୁ ପ୍ରକାଶିତ କରନ୍ତି। ତେଣୁ ମାର୍ଟିନ୍ ଲୁଥରଙ୍କର ସମୟରେ ବର୍ତ୍ତମାନ ସମୟର ସୁସମାଚାରକୁ ସେ କିପରି ବା ଲାଭ କରିପାରିଥାନ୍ତେ, ପ୍ରେସ୍ ବେଟେରିଆନ୍ ଗଣ କିପରି ଭାବେ ତାହାକୁ ପାଇପାରିଥାନ୍ତେ, ମାର୍ଟିନ୍ କିପରି ଭାବରେ ପାଇଥାନ୍ତେ, କିମ୍ବା ମାର୍ଟିନ୍ ଲୁଥରଙ୍କ ସମାଚାରକୁ କ୍ୟାଥୋଲିକ ମଣ୍ଡଳୀଟି କିପରି ଭାବରେ ପାଇପାରିଥାନ୍ତା, ଜନ୍ ୱେସ୍ଲି ଲୁଥରଙ୍କ ସମୟର ସମାଚାରକୁ କିପରି ଭାବରେ ପାଇପାରିଥାନ୍ତେ, ୱେସ୍ଲି ପେଣ୍ଟିକୋଷ୍ଟାଲ ସମାଚାରକୁ କିପରି ଭାବରେ ପାଇପାରିଥାନ୍ତେ, କିମ୍ବା ପେଣ୍ଟିକୋଷ୍ଟାଲ ଗଣ ଏହି ସମୟର ଯୋଗ୍ୟ ସମାଚାର ସହିତ କିପରି ଭାବରେ ପରିଚିତ ହୋଇପାରିଥାନ୍ତେ। ବୁଝନ୍ତି ତ, ସେ ଆପଣଙ୍କର ନିରୂପିତ ସମୟରେ ଏହାକୁ ପ୍ରକାଶିତ କରନ୍ତି, ଯେହେତୁ ଏହା ଏକ ବୀଜ ଅଟେ। ପୁଣି ଏହା ଯେତେବେଳେ ବଢେ ଆଉ ପରିପକ୍ ହୁଏ, ସେତେବେଳେ ସେ ତାହାକୁ ସ୍ୱୟଂରୁ ପ୍ରକାଶିତ କରିଥାଏ। ଗଜା ବାହାର କରିବା ନିମନ୍ତେ ସୂର୍ଯ୍ୟ ତାପର ସଦୃଶ, ତାହା ଯେତେବେଳେ କଅଁଳିଆ ପୁଣି ଯୌବନ ଅବସ୍ଥାରେ ଥାଏ, ସେତେବେଳେ ବୀଜଟିକୁ ଅଙ୍କୁରିତ କରାଇ ଭୂମିରୁ ପଦାକୁ କାଢି ଆଣିବାରେ ତାହା ସହାୟକ ହୋଇଥାଏ। ତତ୍ପରେ ତହିଁରୁ କେତେକ ପତ୍ରକୁ ସୁଶୋଭିତ କରାଇଥାଏ। ସୂର୍ଯ୍ୟର ପରବର୍ତ୍ତୀ ଅବସ୍ଥାରେ ଏହା ସେ ପ୍ରକାର ଅବସ୍ଥାକୁ ଧାରଣ କରେ। ତାହା ଯଦି ପରିପକ୍ ଅବସ୍ଥାର ବୀଜଟିଏ ହୋଇଥାଏ, କିମ୍ବା ତାହା ଯଦି ପାଚିଲା ଶସ୍ୟ ହୋଇଥାଏ, ପାଚିବାର ସମୟ ହୋଇଥାଏ, ତେବେ ପ୍ରଖର ସୂର୍ଯ୍ୟତାପ ଏହାକୁ ମାରି ପକାଏ। ତେଣୁକରି ଆପଣଙ୍କ ବାକ୍ୟକୁ ସିଦ୍ଧ କରିବାକୁ ଯାଇ ସେ ସୂର୍ଯ୍ୟକୁ ନିୟନ୍ତ୍ରଣ କରନ୍ତି, ପୁଣି ପ୍ରକୃତିକୁ ସୁଦ୍ଧା ନିୟନ୍ତ୍ରଣ କରନ୍ତି। ସେ ତ ମଣ୍ଡଳୀକୁ ପୂର୍ବରୁ ନିରୂପିତ ହୋଇଥିବା ଆପଣଙ୍କ ସନ୍ତାନମାନଙ୍କୁ ପୁଣି କନ୍ୟାକୁ ଆଉ ସେମାନେ ଯେଉଁ ସମୟରେ ମଧ୍ୟରେ ବାସ କରି ରହନ୍ତି ସେହି ଅବସ୍ଥା ମଧ୍ୟରେ ସଞ୍ଚାଳିତ କରିବା ପାଇଁ ସେମାନଙ୍କୁ ନିୟନ୍ତ୍ରିତ କରନ୍ତି। ଏପରିକି ପ୍ରକୃତି ସୁଦ୍ଧା ଆମମାନଙ୍କୁ ସ୍ୱୟଂରୁ ଆଜି ସେପରି କଥାକୁ କହେ, ଯେତେବେଳେ ରାଷ୍ଟ୍ରଗୁଡାକୁ ଖଣ୍ଡ ବିଖଣ୍ଡିତ ହେବାର ଆମମାନେ ଲକ୍ଷ୍ୟ କରିଥାଉ। ଧରାପୃଷ୍ଠଟି ଭୂତଳ ସାଇ ହେବାରେ ଲାଗିଅଛି, କାନ୍ଥର ଲେପନ ଉପରେ ହସ୍ତଲେଖାଟି ଉଭୁରି ହୋଇ ଉଠିଅଛି, ସେତେବେଳେ ଏହାକୁ ମଣ୍ଡଳୀ ମଧ୍ୟରେ ପୁଣି ରାଷ୍ଟ୍ରର ସକଳ ବ୍ୟବସ୍ଥା ମଧ୍ୟରେ ଆମମାନେ ଭଲ ରୂପେ ଲକ୍ଷ୍ୟ କରୁ। ଆମମାନେ କନ୍ୟାଠାରେ ପୁଣି ରାଷ୍ଟ୍ର ମଧ୍ୟରେ ତାହାକୁ ଅବସ୍ଥାନ କରି ରହିଥିବା ବିଷୟକୁ ଦେଖିଥାଉ। ପୁଣି ଆମମାନେ ଜାଣୁ ଯେ ଅର୍ଥାତ୍ ପ୍ରକୃତିର ମାଧ୍ୟମରେ ଆମମାନେ ଏ କଥାରେ ଅବଗତ ହେଲୁ ଯେ ଉର୍ଦ୍ଧାନ୍ତିକୃତ ହେବାକୁ ମଣ୍ଡଳୀଟି ପ୍ରସ୍ତୁତ ହୋଇ ରହିଛି। ସତରେ କିପରି ଗୌରବମୟ ସମୟଟି ଏହା ଅଟେ, ଏହା ତ ସେହି ସମୟଟି ଅଟେ ଯାହାକୁ ଭାବବାଦୀଗଣ ଅପେକ୍ଷା କରି ରହିଥିଲେ। ତତ୍ପରେ ଆପଣଙ୍କ ଯୋଗ୍ୟ ସମୟରେ କେବଳ ସେ ଆପଣଙ୍କ ବାକ୍ୟକୁ ପ୍ରକାଶ କରିଥାନ୍ତି। ଯେଉଁ ବାଇବଲକୁ ଆମମାନେ ଏତେବେଳେ ପାଠ କଲୁ, ସେହି ସମାନ ବାଇବଲକୁ ମାର୍ଟିନ୍ ଲୁଥର ସୁଦ୍ଧା ପଢ଼ିଥିଲେ। ୱେସ୍ଲି ମଧ୍ୟ ସେହି ସମାନ ବାଇବଲକୁ ପାଠ କରିଥିଲେ ଯାହାକୁ ମାର୍ଟିନ୍ ଲୁଥର ପାଠ କରିଥିଲେ। ଯେଉଁ ବାଇବଲକୁ ଆମମାନେ ପାଠ କରୁ, ସେହି ସମାନ ବାଇବଲକୁ ପେଣ୍ଟିକୋଷ୍ଟାଲ ସୁଦ୍ଧା ପାଠ କରନ୍ତି। ଯେଉଁ ବାଇବଲକୁ ଯୀଶୁଖ୍ରୀଷ୍ଟ ପାଠ କରିଥିଲେ, ସେହି ସମାନ ବାଇବଲକୁ ଫାରୁସିଗଣ ସୁଦ୍ଧା ପାଠ କରିଥିଲେ, ତଥାପି ସେମାନେ ଲାଭ କରି ରହିଥିଲେ। ଆପଣଙ୍କ ଅପକ୍ୱ ଅବସ୍ଥାରେ ଶସ୍ୟକୁ ସଂଗ୍ରହ କରି ରଖିନେବାକୁ ଯତ୍ନ କରୁଥିଲେ, ଯେତେବେଳେ ତାହା ପାଚିବାରେ ଲାଗିଥିଲା ଆପଣଙ୍କ ସୁଯୋଗ୍ୟ ସମୟକୁ ଚିହ୍ନିବା ନିମନ୍ତେ ସେତେବେଳେ ସେମାନେ ଅଯୋଗ୍ୟ ହୋଇପଡ଼ିଥିଲେ। ଏଠାରେ ଦାଉଦ ମଧ୍ୟ ଠିକ୍ ସେହିପରି ଧରଣର କାର୍ଯ୍ୟକୁ କାର୍ଯ୍ୟକାରୀ କରିଥିଲେ। ଆପଣଙ୍କ ନିରୂପିତ ସମୟରେ ପରମେଶ୍ୱର ନିଜର ବଚନକୁ ପ୍ରକାଶିତ କରନ୍ତି, ପୁଣି କାହା ନିକଟରେ ସେ ଏହାକୁ ପ୍ରକଟ କରିବେ ସେହି ଜଣଙ୍କୁ ସେ ସ୍ୱୟଂରୁ ନିରୂପଣ କରନ୍ତି। ସେ ଏହାକୁ କାହାଠାରେ ଯେ ପ୍ରକାଶ କରିବାକୁ ଚାହାନ୍ତି ସେହି ଜଣଙ୍କୁ ସେ ସ୍ୱୟଂରୁ ନିରୂପଣ କରନ୍ତି। ସେ ତ ଜଗତର ଭିତ୍ତିମୂଳ ସ୍ଥାପନା ପୂର୍ବରୁ ତାହାକୁ ନିରୂପଣ କରି ସାରିଥାନ୍ତି। ତାଙ୍କର ସକଳ ପ୍ରକାରର କର୍ମକୁଶଳତା ତାଙ୍କରି ଦ୍ୱାରା ପୂର୍ବରୁ ଜଣାଶୁଣା ଥିଲା, ମନୁଷ୍ୟଠାରୁ ଗୁପ୍ତ ହୋଇ ରହିଥିଲା। ସେ ଯେପରି ଭାବରେ ଇଚ୍ଛା କରନ୍ତି ସେ ତାହାକୁ ଠିକ୍ ସେହିପରି ଭାବରେ ପ୍ରକଟ କରନ୍ତି। ଏହା ତ ତାଙ୍କର ମନୋନୀତ ସମୟ ଅଟେ, ତାଙ୍କର ମନୋନୀତ ବ୍ୟକ୍ତିଙ୍କ ପାଇଁ ଏହା ନିରୂପିତ ସମୟ ଅଟେ। ପୁଣି ସେ ତ ଏହା ନିମନ୍ତେ କୌଣସି ଏକ ଦଳକୁ କିମ୍ବା ଏକ ସମ୍ପ୍ରଦାୟକୁ କଦାପି ମନୋନୀତ କରିନଥିଲେ। ସେହି ଜଣକ ତ ତାଙ୍କର ମନୋନୀତ ବ୍ୟକ୍ତି ଜଣକ ଅଟନ୍ତି ଯାହାକୁ ସେ ମନୋନୀତ କରିଥିଲେ, ଆଉ ସେହିପରି ଭାବରେ ସେ ଏହାକୁ ସମ୍ପନ୍ନ ମଧ୍ୟ କରନ୍ତି। ଏପରି ବ୍ୟକ୍ତି କିଏ ଅଛନ୍ତି ଯିଏକି ତାଙ୍କୁ ସୁଧାରିବାକୁ ସାହସ କରିବେ ଆଉ କହିବେ, ହେ ପ୍ରଭୁ, ସେବା କାର୍ଯ୍ୟରେ ଏହି ବ୍ୟକ୍ତିଙ୍କୁ ବ୍ୟବସ୍ଥିତ କରି ଆପଣ ପ୍ରକୃତରେ ବଡ଼ ଭୁଲ କରିଥିଲେ ବୋଲି? କାରଣ ଆମମାନେ ଯେପରି ବିଶ୍ୱାସ କରୁ, ଏହି ବ୍ୟକ୍ତି ଜଣଙ୍କ ସେପରି କିନ୍ତୁ ଆଦୌ ବିଶ୍ୱାସ କରନ୍ତି ନାହିଁ। ସେ ଯେ ସେଥିରେ ଭୁଲ କରିଛନ୍ତି, ପରମେଶ୍ୱରଙ୍କୁ ସେପରି କଥା ପଚାରିବାକୁ ବା ସେପରି ନିର୍ଦ୍ଦେଶ ଦେବାକୁ କିଏ ସାହସ କରିବ? ଯେପରି ଧରଣ ଅଟେ ତହିଁରୁ କିଛିଟା ଉନ୍ନତ ଆଉ ସୁଯୋଗ୍ୟ ବ୍ୟକ୍ତି ଜଣକ ହିଁ କେବଳ ଏପରି ପ୍ରଶ୍ନଟିଏ ଈଶ୍ୱରଙ୍କୁ ପଚାରିବାକୁ ସାହସ କରିପାରନ୍ତି। ସେ ଯେ କଣ କରୁଅଛନ୍ତି ସେ କଥାକୁ ଈଶ୍ୱର ସ୍ୱୟଂ ଜାଣନ୍ତି। କାହାକୁ ଯେ ମନୋନୀତ କରିବାକୁ ଅଛି ପୁଣି କାହାକୁ ଯେ ମନୋନୀତ କରିବାର ନାହିଁ ସେ କଥାକୁ ସେ ଜାଣନ୍ତି। ପୁଣି କଣ ଯେ କରିବାକୁ ଅଛି ଆଉ କଣ ଯେ କରିବାର ନାହିଁ ସେ କଥାକୁ ସୁଦ୍ଧା ଈଶ୍ୱର ଜାଣନ୍ତି। କେତେବେଳେ କରିବାକୁ ଅଛି ସେ କଥାକୁ ସୁଦ୍ଧା ସେ ବୁଝନ୍ତି। କୌଣସି ଏକ ନିଶ୍ଚିତ କର୍ମକୁ କେହି ଜଣେ ଶିକ୍ଷିତ ବ୍ୟକ୍ତି ହିଁ କରିବାକୁ ସକ୍ଷମ ଅଟନ୍ତି। ସେ କଥାକୁ କେତେ ଅଧିକ ରୂପେ ଆମମାନେ ଜାଣୁ ସେଥିରେ କିଛି କହିବାର ନାହିଁ। ମାତ୍ର ସେପରି ଏକ ଯୋଗ୍ୟ ସମୟକୁ ପୁଣି କାହା ପାଇଁ କିଏ ଯେ ଯୋଗ୍ୟବନ୍ତ ଅଟନ୍ତି ସେ କଥାକୁ କେବଳ ଈଶ୍ୱର ଜାଣନ୍ତି। କିମ୍ବା ଯୋଗ୍ୟ ସମୟଟିକୁ ପୁଣି କରିବା ପାଇଁ ଉଚିତ ପ୍ରକାରର ନିର୍ଦ୍ଧାରିତ ପନ୍ଥାକୁ କେବଳ ସେ ହିଁ ଜାଣନ୍ତି। ତେଣୁ କେହି ଜଣେ ପ୍ରକୃତ ପୁଣି ଯୋଗ୍ୟ ଖ୍ରୀଷ୍ଟିଆନ ପରମେଶ୍ୱରଙ୍କଠାରେ ଜଣେ ଯୋଗ୍ୟ ପୁଣି ଅସଲି ବିଶ୍ୱାସୀ ଜଣକ ଏହିସବୁ ବିଷୟ ଉପରେ ପ୍ରଭୁଙ୍କଠାରେ ନିର୍ଭର କରନ୍ତି। ନିଜର ସେବା କାର୍ଯ୍ୟ ଉପରେ ଅପେକ୍ଷାରତ ହୋଇଥାନ୍ତୁ। ଯଦି ବା ଆପଣ ଏକ ଆହ୍ୱାନର ପ୍ରତିଧ୍ୱନିକୁ ଅନୁଭବ କରନ୍ତି ତେବେ ନିଶ୍ଚିତ ହୋଇପଡ଼ନ୍ତୁ ଯେ ତାହା ଈଶ୍ୱରଙ୍କ ଆଡୁ ଅଟେ। ତାହା ଯେ ନିଶ୍ଚିତ ପ୍ରକାରର ଆହ୍ୱାନ ଅଟେ ସେଥିରେ ସୁନିଶ୍ଚିତ ହୋଇଯାଆନ୍ତୁ। ଆପଣ ଯାହା କିଛି କଥା କହୁଅଛନ୍ତି ତାହା ଯେ ସମୟ ଉପଯୋଗୀ ବାକ୍ୟ ଅଟେ ଏଥିରେ ନିଶ୍ଚିତ ହୋଇପଡ଼ନ୍ତୁ। କାରଣ ବାଇବଲ ଏପରି କହିଅଛି, ମାତ୍ର ଯେଉଁମାନେ ସଦାପ୍ରଭୁଙ୍କର ଅପେକ୍ଷା କରନ୍ତି ସେମାନେ ନୂତନ ନୂତନ ବଳ ପାଇବେ। ସେମାନେ ଉତ୍କର୍ଷ ପକ୍ଷୀ ପରି ପକ୍ଷରେ ଉପରକୁ ଉଠିବେ। ସେମାନେ ଶ୍ରାନ୍ତ ନ ହୋଇ ଦୌଡ଼ିବେ, ସେମାନେ କ୍ଲାନ୍ତ ନ ହୋଇ ଗମନ କରିବେ। ଧ୍ୟାନ ଦିଅନ୍ତୁ, ଇସ୍ରାଏଲ ରାଜା ଦାଉଦ ସେ ଜଣେ ଅଭିଷିକ୍ତ ବ୍ୟକ୍ତି ମାତ୍ରକ ଥିଲେ। ସାମୁଏଲ ତାଙ୍କ ଉପରେ ଅଭିଷେକାର୍ଥକ ତୈଳ ଢାଳିଥିଲେ। ପୁଣି ସେ ଈଶ୍ୱରଙ୍କ ମନୋନୀତ ପାତ୍ର ଥିଲେ, ଇସ୍ରାଏଲ ରାଜା ରୂପେ ନିରୂପିତ ହୋଇଥିଲେ। ଆଉ ଦାଉଦ ଏହି ପ୍ରକାଶନଟିକୁ ଲାଭ କରିଥିଲେ, ଅର୍ଥାତ୍ ଦାଉଦ ନଗରକୁ ପ୍ରଭୁଙ୍କର ନିୟମ ସିନ୍ଧୁକକୁ ଫେରାଇ ଆଣିବାର ପ୍ରକାଶନଟିକୁ ସେ ଲାଭ କରିଥିଲେ। ଏଥିରେ ଭୁଲ ତ୍ରୁଟିର କୌଣସି ପରିଚୟ ନଥିଲା, ତଥାପି ଦାଉଦ ଏଥିରେ ଯେ ଭ୍ରାନ୍ତ ଥିଲେ ତାହାକୁ କେବଳ ଲକ୍ଷ୍ୟ କରନ୍ତୁ। ତେଣୁ ଏହା ଏପରି ଅନୁମାନ କରାଯାଏ ଯେ ସେପରି ଧରଣର ଜନୈକ ବ୍ୟକ୍ତି ଯଦି କୌଣସି ପ୍ରକାରର ଏକ ପ୍ରକାଶନକୁ ଲାଭ କରନ୍ତି, ପରମେଶ୍ୱରଙ୍କ ଦ୍ୱାରା ବିବେଚିତ ହୋଇଥିବା ଜଣେ ଶ୍ରେଷ୍ଠ ରାଜାଙ୍କ ପରି ତାହାକୁ ଯଦି ଲାଭ କରନ୍ତି, ପୁଣି ଖ୍ରୀଷ୍ଟଙ୍କ ପରେ ସବୁଠାରୁ ଶ୍ରେଷ୍ଠ ରାଜା ଯଦି କିଏ ଏହି ଜଗତରେ ବାସ କରି ରହିଥିଲେ ସେହି ଜଣଙ୍କ ଦାଉଦ ଥିଲେ। ସେ କଥାକୁ ମୁଁ ଅନୁମାନ ଲଗାଏ, ଯେହେତୁ ଖ୍ରୀଷ୍ଟ ଦାଉଦଙ୍କର ସନ୍ତାନ ଥିଲେ। ପୁଣି ସବୁଠାରୁ ସୁପ୍ରସିଦ୍ଧ ବ୍ୟକ୍ତି, ସଦ୍ୟ ଅଭିଷିକ୍ତ ହୋଇଥିବା ବ୍ୟକ୍ତି ଜଣକ ସେ ପରମେଶ୍ୱରଙ୍କ ଦିବ୍ୟ ଉପସ୍ଥିତିରୁ ଅଗ୍ରସର ହୋଇ ଆସିଥିଲେ। ପରମେଶ୍ୱରଙ୍କ ନିମନ୍ତେ କିଛିଟା ବିଶେଷ ଧରଣର କାର୍ଯ୍ୟକୁ କରିବା ନିମନ୍ତେ ପ୍ରକାଶନ ଲାଭ କରିଥିଲେ, ଆଉ ତାହାକୁ ଈଶ୍ୱରଙ୍କ ନିମନ୍ତେ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ତଥାପି ପ୍ରକାଶନଟି ଭ୍ରାନ୍ତ ଧରଣର ଥିଲା, ତାହା ତ ପ୍ରକୃତରେ ଏକ ମହାନ ଧରଣର କାର୍ଯ୍ୟ ଥିଲା। ଏହା ତ ଆମମାନଙ୍କ ବିଷୟବସ୍ତୁ ସହିତ ସୁସମ୍ପର୍କ ସ୍ଥାପନ କରି ରହିବ, ଅର୍ଥାତ୍ ପରମେଶ୍ୱରଙ୍କ ଇଚ୍ଛା ନଥାଇ ତାଙ୍କର ସେବା କରିବାକୁ ଯତ୍ନ କରିବା ଏହି ବିଷୟ ଉପରେ ପରିଲକ୍ଷିତ ହେବ। ଏଠାରେ ଧ୍ୟାନ ଦିଅନ୍ତୁ, ଦାଉଦ ପ୍ରକାଶନଟିକୁ ଲାଭ କରିଥିଲେ। ପୁଣି ଲକ୍ଷ୍ୟ କରନ୍ତୁ, ସେହି ଜଣକ ଭାବବାଦୀ ନାଥନ ନଥିଲେ ଯିଏକି ପ୍ରକାଶନଟିକୁ ପାଇଥିଲେ, ମାତ୍ର ସେହି ଜଣକ ତ ରାଜା ଦାଉଦ ଥିଲେ ଯିଏକି ପ୍ରକୃତରେ ପ୍ରକାଶନଟିକୁ ଲାଭ କରିଥିଲେ। ଏପରିକି ଏଥିପାଇଁ ନାଥନଙ୍କ ସହିତ କୌଣସି ପ୍ରକାରର ପରାମର୍ଶ କରାଯାଇ ନଥିଲା। ସେ ନାଥନଙ୍କୁ କିଛି ହେଲେ ପଚାରି ନଥିଲେ। ତଥାପି ଆପଣମାନେ ଏଠାରେ ଧ୍ୟାନ ଦେଇଥିଲେ କି ପ୍ରଥମ ବଂଶାବଳୀ ପୁସ୍ତକରେ ଏପରି ଲେଖା ଅଛି ଯେ ସେ ଆପଣାର ଶତପତିମାନଙ୍କ ସହିତ ସହସ୍ରପତିମାନଙ୍କ ସହିତ ପରାମର୍ଶ କରିଥିଲେ ବୋଲି। ସେ ତ ନାଥନଙ୍କ ସହିତ କୌଣସି ପ୍ରକାର ପରାମର୍ଶ କରିନଥିଲେ, ସେ ଲୋକମାନଙ୍କ ପ୍ରଧାନମାନଙ୍କ ସହିତ ପରାମର୍ଶ କରିଥିଲେ। ତତ୍ପରେ ସେହି ସମୟର ଯାଜକମାନଙ୍କ ସହିତ, ବିଜ୍ଞ ଈଶ୍ୱର ତତ୍ତ୍ୱବିତ୍ମାନଙ୍କ ସହିତ, ଶାସ୍ତ୍ରୀମାନଙ୍କ ସହିତ, ବିଦ୍ୱାନମାନଙ୍କ ସହିତ ସେ ପରାମର୍ଶ କରିଥିଲେ। ଦାଉଦ ସର୍ବପ୍ରଥମେ ପରାମର୍ଶ ଲୋଡ଼ି ଏପରି କହିଥିଲେ, ଯଦି ଏହା ପରମେଶ୍ୱରଙ୍କ ଆଡୁ ସେପରି ହୋଇଥାଏ ତେବେ ଆମମାନେ ସେହି ସ୍ଥାନକୁ ଅଗ୍ରସର ହେଉ, ପୁଣି ଏହି ନଗରକୁ ପରମେଶ୍ୱରଙ୍କର ନିୟମ ସିନ୍ଧୁକକୁ ଘେନି ଆସୁ, ପୁଣି ସକଳ ପ୍ରକାରର ଉଦ୍ୟମକୁ କଲା ପୂର୍ବେ ଆସୁ ଆମମାନେ ଈଶ୍ୱରଙ୍କ ସହିତ ପରାମର୍ଶ କରୁ। ତଥାପି ଏପରି କହିଥିଲେ, ସାଉଲଙ୍କ ଦିନମାନଙ୍କରେ ପରମେଶ୍ୱରଙ୍କ ସହିତ ପରାମର୍ଶ କରିବା ନିମନ୍ତେ ସେମାନେ ସିନ୍ଧୁକକୁ ପୁଣି ଉରିମ୍ ଥୁମିମ୍କୁ ପାଶରି ପକାଇଥିଲେ ତାହାକୁ କିପରି ଭାବରେ କରିବା ନିମନ୍ତେ ସେମାନେ ଯୋଗ୍ୟ ପନ୍ଥାକୁ ପାଶରି ଯାଇଥିଲେ ଆଉ ଦାଉଦ ପରି କହିଥିଲେ କିନ୍ତୁ ଏତେବେଳେ ଆମମାନେ ସମସ୍ତେ ମିଳିତ ହୋଇ ପରମେଶ୍ୱର କତିକି ବାହାଡ଼ିଆ ପରମେଶ୍ୱର କତିକୁ ବାହୁଡ଼ି ଆସୁ ଆସନ୍ତୁ ଯଥାର୍ଥ ବିଷୟ ଆଡ଼କୁ ଆମମାନେ ଫେରି ଆସୁ ଆସନ୍ତୁ ଆମେ ସମସ୍ତେ ସେହି ସ୍ଥାନକୁ ଫେରିଯିବା ପୁଣି ସିନ୍ଧୁକଟିକୁ ଅଧିକାରକୁ ଆଣି ତାହାକୁ ଏଠାକୁ ଘେନି ଆସିବା ଅନ୍ୟ ଅର୍ଥରେ କହିବାକୁ ଗଲେ ପରମେଶ୍ୱରଙ୍କ ଉପସ୍ଥିତିକୁ ନଗର ମଧ୍ୟକୁ ଘେନି ଆସିବା ଆସନ୍ତୁ ଆମମାନେ ସମସ୍ତେ ଏକ ଉଦ୍ଦୀପନ ସଭାକୁ କରିବା ଆମମାନେ ସମସ୍ତେ ମିଳିମିଶି ପ୍ରଜାବର୍ଗଙ୍କୁ ଫେରାଇ ଆଣିବା ପୁଣି ସେ ଏପରି ପ୍ରକାଶନଟିଏ ଲାଭ କରିଥିଲେ ଯାହାକି ଯଥାର୍ଥ ବୋଲି ପ୍ରତୀୟମାନ ହୋଇଥିଲା ସତ ତଥାପି ତାହା ଈଶ୍ୱରଙ୍କ ଇଚ୍ଛା ଆଦୌ ନଥିଲା ଯାହାଙ୍କ ପାଖରୁ ତାଙ୍କୁ ଏ କଥାଟିକୁ ପଚାରିବା ତା ଉଚିତ ପ୍ରକାରର କାର୍ଯ୍ୟ ଥିଲା ସେହି ମୂଳ ଉତ୍ସଙ୍କୁ ସେ ପଚାରିବାକୁ ଅବହେଳା କରି ତାଙ୍କର ପରାମର୍ଶ କରିବା ପରିବର୍ତ୍ତେ ସେ ଆପଣାର ସକଳ ସେନାପତିଙ୍କ ସହିତ ପରାମର୍ଶ କରିଥିଲେ ଯେହେତୁ ସେ ଜଣେ ନରପତି ହୋଇସାରିଥିଲେ ପୁଣି ତାଙ୍କର ବିଜ୍ଞ ଲୋକଗୁଡାକ ତଥା ତାଙ୍କର ପ୍ରମୁଖ ସେନାପତିଗଣ ଯେଉଁ ପ୍ରକାରର ବିଚାରର ପନ୍ଥାକୁ ପୋଷଣ କରି ଅଗ୍ରସର ହେଉଥିଲେ ସେହି ପନ୍ଥାଟିକୁ ସେ ମଧ୍ୟ ଅନୁସରଣ କରିବାକୁ ଲାଗି ପଡ଼ିଥିଲେ ତତ୍ପରେ ନାମଧାରୀ ମଣ୍ଡଳୀର ସଭ୍ୟମାନଙ୍କ ପାଖକୁ ସେ ଚାଲିଗଲେ ପୁଣି ସେମାନେ ଯେ ଗୋଟିଏ ଉଦ୍ଦୀପନା ସଭାକୁ ଆୟୋଜନ କରିପାରନ୍ତି ସେ ବିଷୟରେ ସେମାନଙ୍କୁ ପଚାରିଲେ ସେହି ଯାଜକଗଣଙ୍କୁ ଶାସ୍ତ୍ରୀମାନଙ୍କୁ ସହସ୍ରପତିମାନଙ୍କୁ ଶତପତିମାନଙ୍କୁ ସେପରି ପଚାରି ବୁଝିଥିଲେ ଆଉ ସେମାନଙ୍କ ସହିତ ପରାମର୍ଶ କଲେ ପଚାରିଲେ ଏହା କଣ ପ୍ରଭୁଙ୍କର ଇଚ୍ଛା ଥିଲା କି ପୁଣି ଏହା ଯେ ତାଙ୍କ ଇଚ୍ଛା ଥିଲା ସେପରି କଥାଟିଏ ସେମାନେ ତାଙ୍କୁ କହିଥିଲେ କିନ୍ତୁ ଆପଣମାନେ ଲକ୍ଷ୍ୟ କରନ୍ତୁ ଯେଉଁ ପ୍ରମୁଖ ମାଧ୍ୟମ ଦ୍ୱାରା ପରମେଶ୍ୱର ସର୍ବଦା ନିଜର ଯୋଗାଯୋଗକୁ ରକ୍ଷା କରନ୍ତି ସେହି ଉତ୍ସଙ୍କୁ ପଚାରିବା ନିମନ୍ତେ ସେ ଅସମର୍ଥ ହେଲେ ବୁଝନ୍ତୁ ତାଙ୍କୁ ପରାମର୍ଶ କରି ତାଙ୍କଠାରୁ ବୁଝିବା ନିମନ୍ତେ ସେ ସମ୍ପୂର୍ଣ୍ଣ ଭାବରେ ଅସଫଳ ହେଲେ ତାଙ୍କର ଅଭିପ୍ରାୟ ଅତି ଉତ୍ତମ ଥିଲା ତାଙ୍କର ଉଦ୍ଦେଶ୍ୟ ମଧ୍ୟ ଅତି ଉତ୍ତମ ଥିଲା ତାଙ୍କର ମନୋଭାବ ସୁଦ୍ଧା ଅତି ଉତ୍ତମ ଧରଣର ଥିଲା ତତ୍ପରେ ନଗର ମଧ୍ୟକୁ ଏକ ଉଦ୍ଦୀପନାକୁ ଆଣିବାର ବିଷୟ ତଥା ପ୍ରଜାପକରଣକୁ ପରମେଶ୍ୱରଙ୍କ ନିକଟକୁ ଫେରାଇ ଆଣିବାର ଲକ୍ଷ୍ୟଟି ସୁଦ୍ଧା ଖୁବ୍ ଉତ୍ତମ ଧରଣର ବିଷୟ ଥିଲା ତଥାପି ଯେପରି ପନ୍ଥାକୁ ଅନୁସରଣ କରି ପରାମର୍ଶ ଲୋଡ଼ିବାକୁ ପରମେଶ୍ୱର ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ ସେହି ପନ୍ଥାଟିକୁ ଅବଲମ୍ବନ କରିବାକୁ ସେ ଇଚ୍ଛା କରିନଥିଲେ ଏ କଥାକୁ ବୁଝନ୍ତି ତ ଆଉ ରାଜା ଯେ ନ୍ୟାୟୋଚିତ ଅଟନ୍ତି ସେ ବିଷୟରେ ସକଳ ସମାଜ ଏପରିକି ଯାଜକ ମଣ୍ଡଳୀ ସୁଦ୍ଧା ସହମତ ଥିଲେ ସେମାନେ ସହର ମଧ୍ୟକୁ ସିନ୍ଧୁକଟିକୁ ଫେରାଇ ଆଣିବାର ଆବଶ୍ୟକତାକୁ ଉଚିତ ମଣିଲେ ସେମାନେ ଈଶ୍ୱରଙ୍କର ଉପସ୍ଥିତିକୁ ଆବଶ୍ୟକ କଲେ ସେମାନେ ଏକ ଉଦ୍ଦୀପନା ସଭାକୁ ଆବଶ୍ୟକ କଲେ ତଥାପି ଆପଣାର ଯୋଗ୍ୟ ସମୟରେ ନିଜର ପ୍ରତିଜ୍ଞିତ ବଚନକୁ ଆପଣାର ପ୍ରଜାଗଣଙ୍କ ମଧ୍ୟରେ ପ୍ରକଟ କରିବା ନିମନ୍ତେ ପରମେଶ୍ୱର ସେପରି ଧରଣର ପ୍ରତିଜ୍ଞାକୁ କଦାପି କରିନଥିଲେ ଆପଣାର ନିରୂପିତ ସମୟରେ ଯେ ଏହାକୁ ରାଜାଙ୍କ ନିକଟରେ ପ୍ରକଟ କରିବେ ସେ କଥା ଘେନି ସେ ଆଦୌ ପ୍ରତିଜ୍ଞା କରିନଥିଲେ ପରମେଶ୍ୱର ସେ ତ ତିଳେ ମାତ୍ର ପରିବର୍ତ୍ତିତ ହୁଅନ୍ତି ନାହିଁ ସେ ପ୍ରକାର ଧରଣର କର୍ମକୁ କରିବା ପାଇଁ ସେ ଆଦୌ ପ୍ରତିଜ୍ଞା କରିନଥିଲେ କେତେ ଯେ ବିଶ୍ୱସ୍ତ କେତେ ଯେ ଉତ୍ତମ ଉଦ୍ଦେଶ୍ୟ ଗୁଡାକର ଅଧିକାରୀ କେତେ ଯେ ଉତ୍ତମ ମନୋଭାବର ପୋଷଣକାରୀ ତତ୍ପରେ ସେହି ବିଷୟ ଗୁଡାକୁ ପ୍ରଜାଗଣ କେତେ ଅଧିକ ରୂପେ ଆବଶ୍ୟକ କରୁଥିଲେ ନା କାହିଁକି ପୁଣି ଏହାର ଆବଶ୍ୟକତାକୁ ଅନୁଭବ କରୁଥିଲେ ନା କାହିଁକି ସେଥିପାଇଁ କିଛି କହିବାର ନାହିଁ ତଥାପି ଏହିସବୁର ଉର୍ଦ୍ଧ୍ୱରେ ପରମେଶ୍ୱରଙ୍କ ଇଚ୍ଛାକୁ ଅବଶ୍ୟ କାର୍ଯ୍ୟକାରୀ କରିବାଟା ବାଞ୍ଛନୀୟ ଯାହାକି ତହିଁରେ ନିର୍ଦ୍ଦେଶିତ ହୋଇ ରହିଅଛି ସେହି କଥାଟିକୁ ମୁଁ ଯଥାସାଧ୍ୟ ଅଟଳ ରୂପେ ପରିଚିତ କରାଇବାକୁ ଚାହେଁ ଯେହେତୁ ମୁଁ ସେ କଥାଟିକୁ ପ୍ରସ୍ତୁତ କରି ଦେଖାଇବାକୁ ଚାହେଁ ତେବେ ତ ଈଶ୍ୱରଙ୍କ ଆତ୍ମା ଆପଣମାନଙ୍କଠାରେ ଯଦି ବାସ କରି ରହନ୍ତି ତେବେ ଯାଇ ଆପଣମାନେ ନିଶ୍ଚିତ ତାହାକୁ ବୁଝିଯାଇପାରିବେ ଯେହେତୁ ଯଦି ଈଶ୍ୱରଙ୍କ ଆତ୍ମା ଆପଣମାନଙ୍କଠାରେ ବାସ କରନ୍ତି ତେବେ ଯାଇ ଆପଣମାନେ ନିଶ୍ଚିତ ଭାବେ ତାହାକୁ ବୁଝିଯାଇପାରିବେ ସେହି କାରଣବଶତଃ ମୁଁ ଏହି ସ୍ଥାନରେ ଅଧିକ ବିଳମ୍ବ କରୁଅଛି ଆପଣମାନଙ୍କ ପରି ଲୋକମାନଙ୍କ ଟେଲିଫୋନ୍ ସମ୍ପର୍କରେ ଥିବା ସମୟକୁ ନଷ୍ଟ କରିବାକୁ କିମ୍ବା ସମ୍ପର୍କ ସ୍ଥାପନର ମାଧ୍ୟମ ଗୁଡ଼ାକର ସମୟକୁ ଖରାପ କରିବାର ଉଦ୍ଦେଶ୍ୟକୁ ପୋଷଣ କରିବା ଦ୍ୱାରା ନୁହେଁ କିନ୍ତୁ ଆପଣମାନେ ଯେ ବୁଝନ୍ତୁ ଏହା ତାହାରି ଉଦ୍ଦେଶ୍ୟ ପାଇଁ ଅଟେ ଯଦି ଆପଣମାନଙ୍କର ବିଳମ୍ବ ହେଉଛି ତେବେ ଟେପ୍ଟିକୁ ନେଇଯାଆନ୍ତୁ ଏହା ଯେ କେତେ ପ୍ରଚୁର ଭାବେ ଆବଶ୍ୟକ ଥିଲା ସେଥିରେ କିଛି ଯାଇ ଆସେ ନାହିଁ ପୁଣି ସକଳ ପ୍ରଜା ଏହାର ଆବଶ୍ୟକ ଅଛି ବୋଲି କହି କେତେ ମତାମତ ପ୍ରକାଶ କରନ୍ତି ନା କାହିଁକି ସେଥିରେ ମଧ୍ୟ କିଛି ଯାଇ ଆସେ ନାହିଁ ତାହା ଯେ ପ୍ରକୃତ ସତ୍ୟ କଥା ଏହା କେତେ ଅଧିକ ରୂପେ ପ୍ରତୀୟମାନ ହୁଏ ନା କାହିଁକି ସେଥିପାଇଁ କିଛି ଭାବିବାର ନାହିଁ ତଥାପି ଖୋଜି କରି ହାସଲ କରିବା ନିମନ୍ତେ କେବଳ ଏକମାତ୍ର ପନ୍ଥା ରହିଛି ଅର୍ଥାତ୍ ତାହା କଣ ପ୍ରକୃତରେ ଈଶ୍ୱରଙ୍କ ଇଚ୍ଛା ଅଟେ କି? ପୁଣି ଆପଣଙ୍କ ଗୁପ୍ତ ମନୋରଥକୁ ଈଶ୍ୱର ଯେ ନିଜର ରାଜାମାନଙ୍କଠାରେ ପ୍ରକଟ କରିବେ, ପୁଣି ସେ ଯେ ଆପଣଙ୍କ ସକଳ ଗୃହ ରହସ୍ୟକୁ ନିଜର ପ୍ରଜାମାନଙ୍କଠାରେ ପ୍ରକଟ କରିବେ, ସେପରି ଧରଣର ବିଷୟକୁ ଈଶ୍ୱର ଆଦୌ ପ୍ରତିଜ୍ଞା କରି କହିନଥିଲେ। ଇମ୍ଲଙ୍କ ପୁତ୍ର ମିଖାଏଙ୍କ ସମୟରେ ଯେପରି ହୋଇଥିଲା ପ୍ରାୟ ଠିକ ସେହିପରି ଧରଣର ବିଷୟ ସମ, କିନ୍ତୁ ଏପରି ନୁହେଁ ଯେ ଆମମାନେ ଏହି ବିଷୟବସ୍ତୁଟିକୁ ଛାଡ଼ି ଦେଉଛୁ, କିନ୍ତୁ ଅନ୍ୟ ଏକ ସମୟ ପାଇଁ ଏହାକୁ ସଞ୍ଚୟ କରି ରଖୁଅଛୁ, ତାହାକୁ ପରିଚୟଭୁକ୍ତ କରିବାକୁ, ପୁଣି ଆପଣମାନଙ୍କ ନିକଟରେ ତାହାକୁ ସତ୍ୟ ରୂପେ ପ୍ରଣୟନ କରିବାକୁ, ବାସ୍ତବ ରୂପେ ସୁସ୍ପଷ୍ଟ ଦେଖାଇବାକୁ ଯତ୍ନ କରୁଅଛୁ, ଯେପରିକି ଆପଣମାନେ ଏହାକୁ ହାତଛଡ଼ା କରିବେ ନାହିଁ। ମିଖାଏଙ୍କ ସମୟରେ ସେପରି ଧରଣର ଏକ ପରିସ୍ଥିତି ଉପୁଜିଥିଲା। ସେ ଜଣେ ଗରିବ ଲୋକ ଥିଲେ, ପୁଣି ଏକ ଦରିଦ୍ର ପରିବାରରୁ ଆଗତ ହୋଇଥିଲେ, କିନ୍ତୁ ଆହାବ ଇସ୍ରାଏଲର ରାଜା ଥିଲେ, ପୁଣି ରାଷ୍ଟ୍ରଟି ଯେହେତୁ ଈଶ୍ୱରଙ୍କ ଅଧୀନସ୍ଥ ହୋଇ ରହିଥିଲା, ସେ ଏକ ବିଦ୍ୟାଳୟକୁ ତହିଁରେ ପୃଥକ ରୂପେ ସ୍ଥାପନ କରିଥିଲେ, ପୁଣି କେତେକ ନିର୍ବାଚିତ ଆଉ ଅଳ୍ପ ସଂଖ୍ୟକ ଭାବବାଦୀଗଣଙ୍କୁ ସେଠାରେ ସେ ପ୍ରସ୍ତୁତ କରିଥିଲେ, ପୁଣି ସେମାନଙ୍କରି 400 ଭାବବାଦୀଗଣଙ୍କୁ ଏକ ବିଦ୍ୟାଳୟରେ ବ୍ୟବସ୍ଥିତ କରିଥିଲେ। ସେମାନେ ସମସ୍ତେ ଅତି ପ୍ରଭାବଶାଳୀ ବ୍ୟକ୍ତି ଥିଲେ। ସେମାନେ ତ ସାଧାରଣ ରୂପେ ଭଣ୍ଡ ଭାବବାଦୀଗଣଙ୍କ ପରି ନଥିଲେ, ଯେହେତୁ ସେମାନେ ସମସ୍ତେ ଏବ୍ରିୟ ଭାବବାଦୀ ଥିଲେ, ଅସଲି ବ୍ୟକ୍ତିଗଣ ଥିଲେ। ଆଉ ଏହି ବ୍ୟକ୍ତିଗଣଙ୍କ ମାଧ୍ୟମରେ ସେମାନେ ପ୍ରଭୁଙ୍କର ପରାମର୍ଶ ଲୋଡ଼ୁଥିଲେ, ପୁଣି ସେମାନେ ଭାବବାଣୀ ମଧ୍ୟ କରିଥିଲେ। ତଥାପି ଆପଣମାନେ ଧ୍ୟାନ ଦିଅନ୍ତୁ, ଯେତେବେଳେ ପ୍ରକୃତରେ ଦେଖାଇବା ସମୟ ଏଠି ଉପସ୍ଥିତ ହେଲା, ସେତେବେଳେ ସେମାନେ ମଧ୍ୟରୁ ପ୍ରତ୍ୟେକ ଜଣ ପରମେଶ୍ୱରଙ୍କ ବାକ୍ୟରୁ ପୁଣି ଇଚ୍ଛାରୁ ଦୂରେଇ ଗଲେ। ତଥାପି ରାଜା ଜିହୋସାଫଟ ରାଜା ଆହାବଙ୍କ ସହିତ ଭେଟ କରିବାକୁ ଜେରୁସାଲମରୁ ଆସିଥିଲେ, ଆଉ ସେମାନେ ଉଭୟେ ଆପଣା ଆପଣାର ରାଜକୀୟ ବସ୍ତ୍ର ପିନ୍ଧିଲେ। ତତ୍ପରେ ନଗରର ପ୍ରବେଶ ଦ୍ୱାରର ସମ୍ମୁଖରେ ନିଜ ନିଜର ରାଜସିଂହାସନ ଯାଇ ବସିଲେ, ପୁଣି ଏହି ଭାବବାଦୀଗଣଙ୍କୁ ଆପଣମାନଙ୍କ ସମ୍ମୁଖକୁ ଡକାଇ ଆଣିଲେ। ପ୍ରଥମେ ରାଜା ଆହାବ ଏପରି କହିଥିଲେ, ରାମତ୍ ଗିଲିୟଦ ନାମରେ ପରିଚିତ ଥିବା ଏକ ସ୍ଥାନ ସେଠାରେ ଆମମାନ ମଧ୍ୟ ରହିଛି, ତାହା ପ୍ରକୃତରେ ଆମମାନଙ୍କର ଅଧିକାରଭୁକ୍ତ ସ୍ଥାନ ଅଟେ, ପୁଣି ତାହା ତ ପ୍ରଭୁ ସଦାପ୍ରଭୁ ଏ ପ୍ରକାର କହନ୍ତି ତଦନୁସାରେ ଅଟେ। ପ୍ରଜାମାନଙ୍କ ନିମନ୍ତେ ଜିହୋସିଓ ଏହାକୁ ବଣ୍ଟନ କରିଥିଲେ, ପୁଣି ତାହା ସେମାନଙ୍କୁ ପ୍ରଦାନ କରିଥିଲେ, ମାତ୍ର ପଲେଷ୍ଟିୟଗଣ ତାହାକୁ ଅଧିକାରକୁ ନେଇଗଲେ। ଆଉ ଏପରି କହିଥିଲେ, ଏଠାରେ ଆମମାନଙ୍କ ସନ୍ତାନଗଣ ଭୋଜନ ସାମଗ୍ରୀ ଆବଶ୍ୟକ କରନ୍ତି, ମାତ୍ର ଶସ୍ୟାଦି ଉତ୍ପନ୍ନ କରିବା ନିମନ୍ତେ ଆମମାନଙ୍କ ପାଖରେ ଯଥେଷ୍ଟ ଭୂମି ନାହିଁ। ତଥାପି ଆମମାନଙ୍କର ଶତ୍ରୁପକ୍ଷ ପଲେଷ୍ଟିୟଗଣ ସେ ବିଜାତୀୟଗଣ ଆପଣଙ୍କ ସନ୍ତାନଗଣଙ୍କୁ ସେହି ଭୂମିର ଉପଯୋଗକୁ ଭୋଜନ କରାଉଅଛନ୍ତି, ଯାହାକୁ ଜିହୋବା ପରମେଶ୍ୱର ଆମ୍ଭମାନଙ୍କୁ ଦେଇଥିଲେ। ତାହା ତ ଅତି ସତ୍ୟ କଥା ଥିଲା। ତତ୍ପରେ କହିଥିଲେ, ଏଠାରେ ଆମ୍ଭେମାନେ ପରମେଶ୍ୱରଙ୍କ ପ୍ରଜାଗଣ ଆମମାନଙ୍କ ସନ୍ତାନଗଣଙ୍କ ସହିତ ଅଭାବଗ୍ରସ୍ତ ଅବସ୍ଥାରେ ସମୟ କାଟୁଛୁ, ପୁଣି ସେଠାରେ ଆମମାନଙ୍କ ଶତ୍ରୁପକ୍ଷ ଲୋକଗୁଡାକ ଆପଣଙ୍କ ସନ୍ତାନମାନଙ୍କୁ ସେହି ଭୂମିର ଉପଯୋଗକୁ ଭୋଜନ କରାଉଛନ୍ତି, ଯେଉଁ ଭୂଖଣ୍ଡକୁ ମିଶର ଦେଶରୁ ଆମମାନଙ୍କୁ ଡାକି ବାହାର କରି ଆଣିଲା ଉତ୍ତାରେ ପରମେଶ୍ୱର ଆମମାନଙ୍କୁ ଦେଇଥିଲେ। ତାହା ତ ଜଣେ ଈଶ୍ୱର ତତ୍ତ୍ୱବିତ୍ତଙ୍କୁ ପ୍ରସ୍ତୁତ କରି ପକାଇବ, ସେପରି କହିବ ନାହିଁ କି? ତେଣୁ ସେ ପଚାରିଥିଲେ, ଯେଉଁ ଭୂଖଣ୍ଡଟିକୁ ପରମେଶ୍ୱର ଆମମାନଙ୍କୁ ଦେଇଥିଲେ, ତାହାକୁ ଫେରାଇ ଆଣିବାକୁ ଆମମାନଙ୍କୁ ଅଗ୍ରସର କରିବାଟା କି ଉଚିତ ହେବ ନାହିଁ? ଜିହୋସାଫଟ ଏପରି କହିଥିଲେ, ଅବଶ୍ୟ ମୁଁ ଆପଣଙ୍କୁ ସାହାଯ୍ୟ କରିବି, ଆମମାନେ ପରସ୍ପରର ଭାଇ ଅଟୁ, ଆପଣ ଜିହୁଦାର ରାଜା, ପୁଣି ମୁଁ ଜେରୁସାଲମର ରାଜା, ସେହି ସ୍ଥାନର ବାସିନ୍ଦା ଅଟେ, କିମ୍ବା ଏହାର ପରସ୍ପରର ପରିପୂରକ କି ମୁଁ ବିଶ୍ୱାସ କରେ ନୁହେଁ, ତାହା ହିଁ ସତ୍ୟ କଥା ଅଟେ। ମୁଁ ବିଚାର କରେ ଏହା ସେପରି ଧରଣ ବିଷୟ ଅଟେ ବୋଲି ଜିହୋସାଫଟ କହିଥିଲେ। ଯାହା ହେଉ ପଛେ, ଜିହୋସାଫଟ ଜଣେ ସଚ୍ଚୋଟ ବ୍ୟକ୍ତି ଥିଲେ, ଜଣେ ଧାର୍ମିକ ରାଜା, ଜଣେ ସୁପୁରୁଷ ଥିଲେ, ଯିଏକି ପ୍ରଭୁଙ୍କୁ ପ୍ରେମ କରୁଥିଲେ। ଆହବ ସେ ତ ଜଣେ ଈଶତୁଷ୍ଣ ବିଶ୍ୱାସୀ ଥିଲେ। ସୁତରାଂ ସେମାନେ ସେହି ଭାବବାଦୀଗଣଙ୍କୁ ସେହି ରାଜାମାନଙ୍କ ସମ୍ମୁଖରେ ଆଣି ଉପସ୍ଥିତ କରାଇଥିଲେ। ପୁଣି ଜିହୋସାଫଟ ସେମାନଙ୍କୁ କହିଥିଲେ, ଆପଣମାନେ ଶୁଣନ୍ତୁ, ଆସନ୍ତୁ ଆମ୍ଭେମାନେ ସର୍ବପ୍ରଥମେ ଈଶ୍ୱରଙ୍କ ସହିତ ପରାମର୍ଶ କରିବା, ଏହା ବିଷୟରେ ତାହାଙ୍କ ମନ୍ତ୍ରଣାଟି ଆମମାନଙ୍କୁ ନିହାତି ପକ୍ଷେ ବୁଝିଯିବାକୁ ଅଛି। ବୁଝନ୍ତୁ, ଜିହୋସାଫଟ ଯେପରି ଧରଣ କର୍ମକୁ କରିଥିଲେ, ଦାଉଦ ଯଦି ଠିକ୍ ସେପରି ଧରଣ କର୍ମକୁ କରିଥାନ୍ତେ। ସେ ପଚାରିଥିଲେ, ଆମମାନଙ୍କୁ ଏହା କରିବାକୁ ନିହାତି ପକ୍ଷେ ଆବଶ୍ୟକ ଅଛି କି? ଯେହେତୁ ସେ ଜଣେ ଇସ୍ରାଏଲ ଥିଲେ, ତେଣୁ ଯଥାଶୀଘ୍ର ଆହବ କହିଥିଲେ ନିଶ୍ଚିତ ଭାବେ ସେପରି ଆମ୍ଭ ମାନଙ୍କ ଗହଣରେ 400 ଏବ୍ରିୟ ଲୋକ ଅଛନ୍ତି ଯେପରି ଭାବରେ ଆମମାନଙ୍କ ସଂଗଠନରେ ଆମମାନଙ୍କ ସହିତ ଏବ୍ରିୟ ଭାବବାଦୀ ରହୁଛନ୍ତି ମୁଁ ସେମାନଙ୍କ ସହିତ ପରାମର୍ଶ କରିବି ସେମାନେ ସମସ୍ତେ ଭାବବାଦୀ ଅଟନ୍ତି ତେଣୁ ଆପଣମାନେ କେବଳ ଲକ୍ଷ୍ୟ କରନ୍ତୁ ଆପଣ କହିପାରନ୍ତି ଭାଇ ବ୍ରହ୍ମ ତାହା ମୋର ବାଧାର କାରଣ ହୁଏ ଜଣେ ଭାବବାଦୀ ପୁଣି ଓହୋ ହଁ ତାହା ହିଁ ଅଟେ ଜିରିମିଓଙ୍କ ସମୟରେ ସେଠାରେ ମଧ୍ୟ ଜଣେ ଭାବବାଦୀ ଥିଲେ ଯିଏକି ଏପରି କହିଥିଲେ ସେମାନେ ସେହି ବିଜାତିମାନଙ୍କ ରାଜ୍ୟରେ କେବଳ 2 ପାଇଁ ନୀତ ହେବେ ତଥାପି ପ୍ରଭୁ ତ ଜିରିମିଓଙ୍କୁ କହିଥିଲେ 70 ଧରି ସେମାନେ ସେଠାରେ ରହିବେ ଭାବବାଦୀ ହନାନିଓ ନିଜର ବେକରେ ଏକ ଜୁଆଳି ରଖିଥିଲେ ପୁଣି ତାହାକୁ ଭାଙ୍ଗି ପକାଇଥିଲେ ମାତ୍ର ତାଙ୍କ ପ୍ରତି ଯେ କଣ ଘଟିଥିଲା ସେ କଥାଟି ଆପଣମାନଙ୍କୁ ଜଣା ଓହୋ ତାହା ହିଁ ବାକ୍ୟର ସହିତ ଆପଣମାନଙ୍କୁ ସୁସ୍ଥିର ଭାବେ ରହିବାକୁ ହିଁ ଅଛି ସୁତରାଂ ଏହି ଭାବବାଣୀଗଣ ମଧ୍ୟ ନିକଟକୁ ଆସିଥିଲେ ଆଉ ଭାବବାଣୀ କରି କହିଥିଲେ ଆପଣ ସେଟାକୁ ଅଗ୍ରସର ହୁଅନ୍ତୁ ପ୍ରଭୁ ପରମେଶ୍ୱର ଆପଣଙ୍କର ସହବର୍ତ୍ତୀ ଅଟନ୍ତି ମୁଁ ଏପରି ବିଶ୍ୱାସ କରେ ଯେ ସେମାନଙ୍କ ମଧ୍ୟରୁ କେହି ଜଣେ ବ୍ୟକ୍ତି ତାଙ୍କ ନାମଟିକୁ ମୁଁ ବର୍ତ୍ତମାନ ପାଶୋରି ପକାଉଛି ସେମାନଙ୍କର ପ୍ରଧାନ ବ୍ୟକ୍ତି ସେ ଥିଲେ ସେ ଯେ ସିଦ୍ଦିକୀୟ ଥିଲେ ଏପରି ମୁଁ ବିଶ୍ୱାସ କରେ କହିଥିଲେ ସେ ଲୌହର 2 ଶୃଙ୍ଗକୁ ହସ୍ତରେ ଧରି କହିଥିଲେ ପ୍ରଭୁ ସଦାପ୍ରଭୁ ଏହା କହନ୍ତି ଏହାଦ୍ୱାରା ପୁଣି ସେହି ବ୍ୟକ୍ତି ଜଣକ ଅତିଶୟ ଭାବେ ବିଶ୍ୱାସଭାଜନ ଥିଲେ ଆପଣ ନିଜର ଶତ୍ରୁଗଣଙ୍କୁ ସେମାନଙ୍କର ସ୍ଥାନକୁ ସଂହାର କରି ଭୁସି ବିତାଡ଼ିତ କରିବେ ପୁଣି ଯାହା ଈଶ୍ୱରଙ୍କର ଅଧିକୃତ ସ୍ଥାନ ତାହାକୁ ଫେରାଇ ଆଣିବେ ତାହା ତ ଆପଣଙ୍କୁ ଦତ୍ତ ହୋଇଛି ସେ ଯେ ଜଣେ ଭଣ୍ଡ ବ୍ୟକ୍ତି ଥିଲେ ସେପରି କଥାକୁ ମୁଁ ଆଦୌ ବିଶ୍ୱାସ କରେ ନାହିଁ ସେ ଜଣେ ଉତ୍ତମ ବ୍ୟକ୍ତି ଥିଲେ ଏପରି ମୁଁ ବିଶ୍ୱାସ କରେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଯେ ଭାବବାଦୀ ଥିଲେ ଏପରି କଥାକୁ ମୁଁ ବିଶ୍ୱାସ କରେ ଆପଣମାନେ ପଚାରନ୍ତି ଭାବବାଦୀ ଗଣ ହଁ ତାହା ହିଁ ସେହି କଥାଟିକୁ ମନେ ପକାନ୍ତୁ ସେହି ବ୍ୟକ୍ତି ଜଣକ ଯିଏକି ଯୀଶୁଙ୍କୁ ବଧ କରିବାକୁ ମନ୍ତ୍ରଣା ଦେଇଥିଲେ ସେ ମଧ୍ୟ ଭାବବାଣୀ କରିଥିଲେ ଯେହେତୁ ଏହା ତ ତାଙ୍କର ପଦବୀ ଥିଲା ସେହି ବର୍ଷର ସେ ମହାଯାଜକ ଥିଲେ ତତ୍ପରେ ତାହା ହୋଇଥିବା ଯୋଗୁଁ ସେ ସେହି ପଦବୀରେ ଆସିତ ଥିଲେ ପୁଣି ସେହି ସ୍ଥାନକୁ ଅଳଙ୍କୃତ କରିଥିଲେ ଈଶ୍ୱରଙ୍କ ଆତ୍ମା ତାଙ୍କ ନିକଟକୁ ପ୍ରେରିତ ହୋଇଥିଲେ ଏହାର ଅର୍ଥ ତାହା ନଥିଲା ଯେ ସେ ଉଦ୍ଧାର ପାଇଯାଇଥିଲେ କିମ୍ବା ଏହା ବିଷୟରେ କିଛିଟା ଉପକାରକୁ ଲାଭ କରିଥିଲେ ଆଉ କେଓଫା ସେ ତ ପୁଣି ଭାବବାଣୀ କରିଥିଲେ କାରଣ ତାହା ତାଙ୍କର ପଦବୀଟି ଥିଲା ଯାହାକି ଏହାକୁ କାର୍ଯ୍ୟକାରୀ କରିଥିଲା ତତ୍ପରେ ଏହି ଭାବବାଦୀଗଣ ହୋଇଥିବା କାରଣରୁ ମାଓବାଦୀର ଭାବବାଦୀ ପଦବୀରେ ଆସିତ ଥିବାରୁ ଭାବବାଣୀ କରିଥିଲେ ପୁଣି ପରମେଶ୍ୱରଙ୍କ ଆତ୍ମା ସେମାନଙ୍କ ଉପରେ ଅଧିଷ୍ଠିତ ହୋଇଥିଲେ ପରମେଶ୍ୱରଙ୍କ ଆତ୍ମାରେ ଆଶିଷିତ ଥିବା ବ୍ୟକ୍ତିଗଣ ସେମାନେ ଥିଲେ ମୁଁ ଯେ 99% ପେଣ୍ଟିକଷ୍ଟାଲ ମାନଙ୍କ ପରି ପ୍ରଚାର କରୁଅଛି ଏପରି ଧାରଣା କରେ ତଥାପି ବହୁଧା ଜଣେ ବ୍ୟକ୍ତି ସେ ତ ଜଣେ ମନୁଷ୍ୟ ହିଁ ଅଟନ୍ତି ପରମେଶ୍ୱର ସେମାନଙ୍କ ସହିତ କାର୍ଯ୍ୟ କରିପାରନ୍ତି ସେମାନଙ୍କୁ ବରଦାନଟିଏ ଦେଇପାରନ୍ତି ପୁଣି ସେହି ଲୋକମାନଙ୍କଠାରେ ଅନ୍ୟମାନେ ବହୁଳ ରୂପେ ଆକର୍ଷିତ ହୋଇପଡ଼ିବେ ସୁତରାଂ ସେମାନେ ଯଦି ଶୁଦ୍ଧତାର ସହିତ ଆହୁତ ହୋଇନଥାନ୍ତି ପୁଣି ପରମେଶ୍ୱରଙ୍କ ଆଡ଼ୁ ପ୍ରେରିତଗଣ ହୋଇନଥାନ୍ତି ତେବେ ସେମାନେ କୌଣସି ଏକ ପୁରୁଷଙ୍କୁ କିମ୍ବା ମହିଳାଙ୍କୁ ଯେପରି କିଛି ବିଷୟକୁ କହିବାକୁ ପ୍ରେରଣା ଦେବେ ଯାହାକି ଈଶ୍ୱରଙ୍କ ଇଚ୍ଛା ନୁହେଁ ଯେହେତୁ ଏହାକୁ କରିବା ନିମନ୍ତେ ଲୋକମାନେ ସେମାନଙ୍କୁ ବାଧ୍ୟ କରିଥିଲେ ଏହାରି ଉପରେ ଆମ୍ଭମାନଙ୍କର ବିନମ୍ର ପାଳକ ମହାଶୟଙ୍କୁ ମୁଁ କିପରି ଭାବରେ ପ୍ରଭାବିତ କରିଥିଲି ଏକ ପ୍ରାତକାଳୀନ ଅବସରରେ ଏଠାକାର ଏକ ଜଙ୍ଗଲ ମଧ୍ୟରେ ସକାଳ ପ୍ରହର ପ୍ରାୟ 3 ସମୟରେ ମୁଁ କହିଥିଲି ଯାଇ ଭାଇ ନେଭିଲଙ୍କୁ ଜଣାଇ ଦିଅ ଭାଇ ନେଭିଲ ମୁଁ ଆପଣଙ୍କ ପାଖକୁ ଆସିଥିଲି ଭାଇ ମୁଁ ସେପରି କରିନଥିଲି କି ପ୍ରତ୍ୟେକ ଜଣ ଏପରିକି ଭାଇ ନେଭିଲ ସୁଦ୍ଧା ମୋ ସମ୍ବନ୍ଧରେ ଭାବବାଣୀ କରିଥିଲେ ଏପରି କିମ୍ବା ସେପରି କହି ଭାବବାଣୀ କରିଥିଲେ ବୁଝନ୍ତୁ ଆପଣମାନେ ତାଙ୍କୁ ସେପରି କିଛି କଥାକୁ ପ୍ରକାଶ କରି କହିବାକୁ ବାଧିତ କରିଥାନ୍ତେ ଯାହାକି ଆଦୌ ସଫଳ ହୋଇନଥାନ୍ତା ପରମେଶ୍ୱର ଯେ କଣ କରିବାକୁ ଉଦ୍ୟତ ଅଟନ୍ତି ଏବଂ ଇଚ୍ଛା କରନ୍ତି ସେ କଥାକୁ ବୁଝିବାକୁ ଆଉ ଜାଣିବାକୁ ଯେଉଁମାନେ ଅପେକ୍ଷା କରି ରହନ୍ତି ସେମାନେ ହିଁ କେବଳ ଏହାକୁ ବୁଝନ୍ତି ଏଣୁ ଏହି ବ୍ୟକ୍ତିଗଣ ସ୍ୱାଭାବିକ ରୂପେ ତାହାରି ଉପରେ ଦୃଷ୍ଟି ଲଗାଇ ରହିଥିଲେ ଏହା ଆମମାନଙ୍କର ଅଧିକାରର ଅଂଶ ଅଟେ ଏପରି ବିଚାର କରିଥିଲେ ତଥାପି ଆପଣମାନେ ଧ୍ୟାନ ଦିଅନ୍ତୁ ସେମାନେ ଈଶ୍ୱରଙ୍କ ବଚନକୁ ଲାଭ କରିନଥିଲେ କିମ୍ବା ତାଙ୍କର ଇଚ୍ଛାକୁ ଲୋଡ଼ି ନଥିଲେ ଏଥୁମନ୍ତେ ମିଖାୟ ଉପସ୍ଥିତ ହେଲେ ପୁଣି ସେ ଦର୍ଶନଟିଏ ଲାଭ କରିଥିଲେ ଆପଣମାନେ ଧ୍ୟାନ ଦିଅନ୍ତୁ ସେ ସର୍ବପ୍ରଥମେ ପରୀକ୍ଷା ନିରୀକ୍ଷା କରି ଦେଖିଥିଲେ ଏହାକୁ ଆପଣମାନେ ଲକ୍ଷ୍ୟ କରନ୍ତି କି କହିଥିଲେ ଅପେକ୍ଷା କରନ୍ତୁ ମୋତେ ଆଜିର ରାତ୍ରିର ସୁଯୋଗକୁ ପ୍ରଦାନ କରନ୍ତୁ ମୁଁ ପଚାରି ଜାଣିବାକୁ ଦିଅନ୍ତୁ ତେବେ କାଲି ପ୍ରାତଃକାଳରେ ମୁଁ ସମ୍ଭବତଃ ଆପଣମାନଙ୍କୁ ସଠିକ୍ ଉତ୍ତର ପ୍ରଦାନ କରିପାରିବି। ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି ସେ ବିଷୟରେ ସେ ଯେ ନ୍ୟାୟୋଚିତ ଅଟନ୍ତି ତାହାକୁ ସେ ତୁରନ୍ତ ସ୍ୱୀକାର କରିନଥିଲେ। ଅନ୍ୟ ଭାବବାଦୀମାନଙ୍କ ପରି ସେ ସହମତ ହୋଇଯାଇନଥିଲେ, ମାତ୍ର ସେ କହିଥିଲେ ପରମେଶ୍ୱର ଯାହା କିଛି କହନ୍ତି ମୁଁ କେବଳ ତାହା ହିଁ ପ୍ରକାଶ କରି କହିବି। ଆଉ ପରବର୍ତ୍ତୀ ଦିବସରେ ଆମମାନେ ଲକ୍ଷ୍ୟ କଲୁ ଯେ କଣ ଘଟଣା ଯେ ଘଟିବ ସେ ବିଷୟରେ ପରମେଶ୍ୱର ତାଙ୍କୁ ଜଣାଇଥିଲେ। ଏହା ତ ଅନ୍ୟମାନଙ୍କ ଠାରୁ ପୂରାପୂରି ଭାବରେ ବିପରୀତ ଧରଣର ବିଷୟ ଥିଲା। ସମ୍ପୂର୍ଣ୍ଣ ବିଦ୍ୟାଳୟର ବ୍ୟବସ୍ଥାଟି ତାହା ବିପରୀତ ଧରଣର ବିଷୟରେ ନିର୍ଭରଶୀଳ ଥିଲା। ପୁଣି ଏପରି ମଧ୍ୟ ହୋଇଥିଲା ଯେ ତାହାରି ନିମନ୍ତେ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ପାଖକୁ ଚାଲି ଆସି ମିଖାଏଙ୍କ ଗାଲରେ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ତଥାପି ସେ ଯେ ଅପେକ୍ଷା କରି ରହିଥିଲେ ସେ କଥାକୁ ଆପଣମାନେ ବୁଝନ୍ତୁ। ଆଉ ସେ ଯେତେବେଳେ ତାହାକୁ ସେପରି କରିଥିଲେ ସେ ଆପଣ ଭବାଣୀକୁ ଆପଣ ଦର୍ଶନକୁ ଲିଖିତ ବାକ୍ୟ ସହିତ ତୁଳନା କଲେ ପୁଣି ତାହା ବାକ୍ୟ ସହିତ ସମତୁଲ ଥିଲା। ଯେତେବେଳେ କେହି ଜଣେ ବ୍ୟକ୍ତି ଏପରି କଥାଟିଏ କହି ଯୁକ୍ତି କରନ୍ତି ଯେ ପିତା ପୁତ୍ର ଆଉ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିଜ କରିବାକୁ ସେମାନେ ପ୍ରକାଶନଟିଏ ଲାଭ କରିଥିଲେ, ତେବେ ତାହା ତ ବାକ୍ୟର ବିପରୀତ ବିଷୟ ଥିଲା। ସେମାନେ ମଧ୍ୟରୁ କେହି ଜଣେ ଅନ୍ୟ ବ୍ୟକ୍ତି କିନ୍ତୁ ସେପରି ଧରଣ ବାପ୍ତିସ୍ମକୁ କଦାପି ଦେଇନଥିଲେ। ସେମାନେ ଯେତେବେଳେ ଏପରି କହି ଗର୍ବ କରନ୍ତି ଯେ ଆରେ ବା ଆମେ ସୁସ୍ଥିର ହେବାକୁ ଯାଉଛୁ, ପୁଣି ଏପରି ସେପରି ପୁଣି ଅନ୍ୟପରି ତଥା ସେପରି ଧରଣର ଅନ୍ୟାନ୍ୟ ବିଷୟମାନ କହନ୍ତି, ସେଗୁଡ଼ାକ ତ ବାକ୍ୟର ବିରୋଧୀ ବିଷୟ ଅଟେ। ସେମାନେ ଯେତେବେଳେ ଏପରି କହନ୍ତି ଯେ ସେମାନେ ସର୍ପର ବଂଶର ଶିକ୍ଷାକୁ ଆଦୌ ବିଶ୍ୱାସ କରନ୍ତି ନାହିଁ, ତେବେ ତାହା ତ ବଚନର ବିରୋଧାଚରଣ ବିଷୟ ଅଟେ। ଏହାକୁ ନିଶ୍ଚିତ ରୂପେ ବାକ୍ୟର ସହିତ ପୁଣି ସମୟର ଯୋଗ୍ୟ ସନ୍ଦେଶ ସହିତ ସମତୁଲ ହୋଇ ରହିବାକୁ ହିଁ ଅଛି। ଏହାକୁ ବାକ୍ୟର ସହିତ ପୁଣି ସମୟର ଯୋଗ୍ୟ ସତ୍ୟ ସମାଚାର ସହିତ ସମତୁଲ ହୋଇ ରହିବାକୁ ହିଁ ଅଛି। ଆଉ ଦାଉଦ ଯଦି ସେପରି ଧରଣ କର୍ମଟିଏ କରିଥାନ୍ତେ, ନିୟମର ସିନ୍ଧୁକଟି ତ ଅଣାଯାଇଥିଲା ମାତ୍ର ଆପଣାର ନିରୂପିତ ସମୟରେ ନୁହେଁ, ଏହା ପାଇଁ କୌଣସି ସ୍ଥାନର ବନ୍ଦୋବସ୍ତ ନଥିଲା। ଏତେବେଳେ ଲକ୍ଷ୍ୟ କରନ୍ତୁ, ନିୟମର ସିନ୍ଧୁକଟିକୁ ଆଣିବା ନିମନ୍ତେ ସେମାନେ ଯେତେବେଳେ ଅଗ୍ରସର ହେଲେ ତକ ମାନ୍ୟଗଣ୍ୟ ବ୍ୟକ୍ତି ଏପରି କହିଥିଲେ, ହେ ଦାଉଦ କରିବା ନିମନ୍ତେ ତାହା ହିଁ ଉପଯୁକ୍ତ ବିଷୟ ଅଟେ। ପରମେଶ୍ୱରଙ୍କ ମହିମା କର, ଆମମାନେ ଉଦ୍ଦୀପନାଟିଏ ଆବଶ୍ୟକ କରୁ, ତାହା ହିଁ ପ୍ରକୃତ ଧରଣର ପେଣ୍ଟିକଷ୍ଟାଲ ଅନୁଭୂତି ଅଟେ, ଆଜିକାଲିର ବ୍ୟାପ୍ଟିଷ୍ଟ ପ୍ରେସବିଟେରିଆନ ମାନଙ୍କର ଯୁକ୍ତି ପରି ଅଟେ। ହେ ଦାଉଦ ତୁମ୍ଭେ ଆମମାନଙ୍କ ରାଜା, ତୁମ୍ଭେମାନେ ସମସ୍ତେ ଅମୁକ ଅମୁକ କ୍ୟାପ୍ଟେନ ପୁଣି ମେଜର ପୁଣି ଅମୁକ ଅମୁକ ଜେନେରାଲ ଆପଣଙ୍କ ସଭାରେ ଉପସ୍ଥିତ ରହିବେ। ହେ ଦାଉଦ ସେମାନେ ନିଶ୍ଚିତ ରୂପେ ଏପରି କହିବେ ଯେ କରିବା ନିମନ୍ତେ ତାହା ହିଁ ନ୍ୟାୟୋଚିତ ବିଷୟ ଅଟେ, ଆପଣ ସମସ୍ତ ପ୍ରଜାଙ୍କୁ ନିଜ ପକ୍ଷରେ ହାସଲ କରିଅଛନ୍ତି। ଆଜିକାଲିର ସମସ୍ୟାଟି ଠିକ ତାହା ହିଁ ଅଟେ। ମୁଁ ଦେଶବାସୀମାନଙ୍କୁ ଆବଶ୍ୟକ କରେ ନାହିଁ, ମୁଁ ଈଶ୍ୱରଙ୍କୁ ଆବଶ୍ୟକ କରେ। ଯଦିଓ କୌଣସି ବ୍ୟକ୍ତି ମୋର ସଙ୍ଗୀ ନ ହୁଅନ୍ତି, ତଥାପି ମୁଁ ଈଶ୍ୱରଙ୍କୁ ଚାହେଁ। ଦାଉଦ ସମସ୍ତ ସେନାପତିଙ୍କ ସହଯୋଗକୁ ଲାଭ କରିଥିଲେ, ସେ ତ ସେନାବଳର ପୂରାପୂରି ସାହାଯ୍ୟକୁ ଲାଭ କରିଥିଲେ, ସେ ତ ସମସ୍ତ ସଂଗଠନର ସହଯୋଗକୁ ଲାଭ କରିଥିଲେ, ସକଳ ଈଶ୍ୱର ତତ୍ତ୍ୱବିତ୍ ମାନଙ୍କ ସହଯୋଗକୁ ଲାଭ କରିଥିଲେ, ସବୁକିଛି ବିଷୟର ସହାନୁଭୂତିକୁ ଲାଭ କରିଥିଲେ, ସମସ୍ତେ ତାଙ୍କ ସହିତ ସହମତି ପ୍ରକାଶ କରିଥିଲେ, ସେପରି ଧରଣର ସହମତିକୁ ଆହ୍ୱାନ ମଧ୍ୟ ଲାଭ କରିଥିଲେ, ପୁଣି ଧର୍ମଶାସ୍ତ୍ରରେ ଅନ୍ୟମାନେ ସୁଦ୍ଧା ଲାଭ କରିଥିଲେ। ଏହା ସତ୍ତ୍ୱେ ସେ ପରମେଶ୍ୱରଙ୍କ ସାନ୍ନିଧ୍ୟକୁ ଆଦୌ ହାସଲ କରିନଥିଲେ, ଯେହେତୁ ପରମେଶ୍ୱରଙ୍କ ଇଚ୍ଛାରୁ ସେ ଦୂରେଇ ଯାଇଥିଲେ। ଏହାକୁ ଆମମାନେ ଯେ ବୁଝିଲୁ ସେପରି ବିଷୟକୁ ମୁଁ ଆଶା କରେ। ଲକ୍ଷ୍ୟ କରନ୍ତୁ, ସେମାନେ କରିପାରିଲା ଭଳି ସବୁକିଛି ଧାର୍ମିକ ଅନୁଷ୍ଠାନକୁ କାର୍ଯ୍ୟକାରୀ କରିଥିଲେ। ଏପରି ମଧ୍ୟ ହୋଇପାରେ ଯେ ସେମାନେ ସୂଚନା ଗୁଡ଼ାକୁ ଆବଣ୍ଟିତ କରି ସାରିଥିଲେ, ସବୁକିଛି କର୍ମକୁ ସମ୍ପୂର୍ଣ୍ଣ କରି ସାରିଥିଲେ। ଏକ ବଡ଼ ଧରଣର ଉଦ୍ଦୀପନା ହେବାକୁ ଯାଉଛି, ନିୟମର ସିନ୍ଧୁ କରି ଯେ ଫେରାଇ ଅଣାଯାଉଅଛି ସେହି ସୂଚନାକୁ ପ୍ରଚାର କରାଯାଇ ସାରିଥିଲା। ଆମେମାନେ ଉଦ୍ଦୀପନାଟିଏ ହାସଲ କରିବାକୁ ଯାଉଅଛୁ, ଆମମାନେ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଅଛୁ। ଧ୍ୟାନ ଦିଅନ୍ତୁ, ସେ ସଙ୍ଗୀତ ଗାନକାରୀ ଏକ ଦଳକୁ ପ୍ରେରଣ କରିଥିଲେ, ସେ ତ ବୀଣାବାଦ୍ୟ ସହିତ କେତେକ ବ୍ୟକ୍ତିଙ୍କୁ, ତୁରିବାଦ୍ୟକାରୀ କେତେକ ବ୍ୟକ୍ତିଙ୍କୁ ପ୍ରେରଣ କରିଥିଲେ, ଆଉ ସକଳ ପ୍ରକାର ଧାର୍ମିକ ଅନୁଷ୍ଠାନକୁ ଯେପରି ଭାବରେ କରିବାର ବିଷୟକୁ ସେମାନେ ଜାଣିଥିଲେ, ସେହିସବୁ ଆନୁଷ୍ଠାନିକ କାର୍ଯ୍ୟକୁ ସେମାନେ କରିଥିଲେ। ଏହା ସତ୍ତ୍ୱେ ଏଥିରେ ପରମେଶ୍ୱରଙ୍କ ଉପସ୍ଥିତି ଆଦୌ ନଥିଲା, ତାହାକୁ କେତେକ ପରିମାଣରେ ବର୍ତ୍ତମାନ ଘଟୁଥିବା ବିଷୟକୁ ଆମମାନେ ଲକ୍ଷ୍ୟ କରିଥାଉ। ଆମେ ତାହାକୁ ଲକ୍ଷ୍ୟ କରୁନାହୁଁ କି? ସେମାନେ ଗୀତ ଗାନକାରୀମାନଙ୍କୁ ସାଙ୍ଗରେ ନେଇଥିଲେ, ସେମାନେ ବୀଣାବାଦ୍ୟକାରୀମାନଙ୍କୁ, ତୁରି ବାଦନକାରୀମାନଙ୍କୁ ସାଙ୍ଗରେ ନେଇଥିଲେ। ନାରୀଗଣଙ୍କୁ ପୁରୁଷମାନଙ୍କୁ ପୁଣି ଯେଉଁମାନେ ଗୀତ ଗାୟନ କରିବାକୁ ସକ୍ଷମ ଥିଲେ ସେ ସମସ୍ତଙ୍କୁ ସାଙ୍ଗରେ ନେଇଥିଲେ। ସେହି ସ୍ଥାନକୁ ସେମାନେ ଏମାନଙ୍କୁ ସଙ୍ଗୀ କରି ନେଇଥିଲେ, ପୁଣି ସକଳ ପ୍ରକାରର ଧାର୍ମିକ ଅନୁଷ୍ଠାନକୁ କାର୍ଯ୍ୟକାରୀ କରିଥିଲେ। ଏ କଥାକୁ କହିବା ନିମନ୍ତେ ମୁଁ ଆଦୌ ଚାହେଁ ନାହିଁ, ହେଲେ ମୋତେ ଏହାକୁ ଅବଶ୍ୟ କହିବାକୁ ହିଁ ଅଛି। ପେଣ୍ଟିକୋଷ୍ଟାଲ ଗଣ ପୁଣି ଅନ୍ୟମାନେ ଏପରିକି ସକଳ ସଂଗଠନର ଅବସ୍ଥା ଆଜି ଠିକ ସେପରି ଧରଣ ଅଟେ। ସମସ୍ତେ ଆଧ୍ୟାତ୍ମିକ ରୀତିନୀତିରେ ଗତାୟତ କରୁଅଛନ୍ତି, ଗୀତ ଗାୟନ କରିବାରେ ପୁଣି ଚିତ୍କାର କରିବାର ଖୁବ୍ ଉତ୍ସାହିତ ଅଟନ୍ତି। ଧ୍ୟାନ ଦିଅନ୍ତୁ, ଆପଣଙ୍କର ସମସ୍ତ ଶକ୍ତିର ସହିତ ଥାଇ ଦାଉଦ ଚିତ୍କାର କରିଥିଲେ, ସେ ତ ହର୍ଷଲ୍ଲାଦ କରିଥିଲେ, ପୁଣି ନାଚିଥିଲେ, ପୁଣି ସେତେବେଳେ କରିପାରିଲା ଭଳି ସକଳ ପ୍ରକାରର ଆଧ୍ୟାତ୍ମିକ ଅନୁଷ୍ଠାନକୁ ସମ୍ପନ୍ନ କରିଥିଲେ। ଏହା ସତ୍ତ୍ୱେ ପରମେଶ୍ୱର ଏହା ମଧ୍ୟରେ ଆଦୌ ଉପସ୍ଥିତ ନଥିଲେ। ତତ୍ପରେ ତାଙ୍କର ଉଦ୍ଦେଶ୍ୟ ପୁଣି ତାଙ୍କର ମନୋଭାବ ତଥା ତାଙ୍କର ଅନ୍ୟାନ୍ୟ ସକଳ ପ୍ରକାର ବିଷୟ ଅତି ଉଚିତ ଧରଣ ଥିଲା, କିନ୍ତୁ ସେ ଏହାର ସହିତ ଥାଇ ସେ ଏକ ଭ୍ରାନ୍ତ ପଥରେ ଅଗ୍ରସର କରିଥିଲେ। ବୁଝନ୍ତି ତ, ସେ ତ ଧାର୍ମିକ ଅନୁଷ୍ଠାନର ସବୁକିଛି କର୍ମକୁ ଉଚିତ ରୂପେ କାର୍ଯ୍ୟକାରୀ କରିଥିଲେ, ହର୍ଷୋଲ୍ଲାଦ କରିଥିଲେ, ସର୍ବୋକୃଷ୍ଟ ଗାୟନକାରୀମାନଙ୍କ ସହିତ ଗୀତ ଗାୟନ କରିଥିଲେ, ବିଶିଷ୍ଟ ଜୟଗାନକାରୀମାନଙ୍କ ସହିତ ହର୍ଷୋଲ୍ଲାଦ କରିଥିଲେ, ସବୁକିଛି ବିଷୟକୁ କାର୍ଯ୍ୟକାରୀ କରିଥିଲେ। ସେମାନେ ଆତ୍ମାରେ ଅଧିଷ୍ଠିତ ହୋଇ ନୃତ୍ୟ କରିଥିଲେ, ପୁଣି ଯାହା କିଛି କାର୍ଯ୍ୟାନୁଷ୍ଠାନ ଆଧ୍ୟାତ୍ମିକ ଧରଣ ଥିଲା ସେ ସବୁକୁ ସେମାନେ କାର୍ଯ୍ୟକାରୀ କରିଥିଲେ। ଏହା ତ ଆମ୍ଭମାନଙ୍କ ସମୟରେ ଦୃଷ୍ଟିଗୋଚର ହେଉଥିବା ବିରାଟ ଧର୍ମଯୁଦ୍ଧର ସମୟ ଅଟେ। ହଁ, ଖ୍ରୀଷ୍ଟଙ୍କ ନିମନ୍ତେ ସେମାନେ ଜଗତକୁ ଜୟ କରିବାକୁ ଚାହୁଁଥିଲେ, ସେପରି ଧରଣର କୌଣସି ପ୍ରକାରର ଉଦ୍ୟୋଗ ପ୍ରକୃତରେ କିଛି ନାହିଁ। ପାହାଡ଼ର ତଳଦେଶସ୍ଥ ବିରାଟ ଉଦ୍ଦୀପନା ଗୁଡାକ ପରିପରିଚିତ ଅଟେ, ମହାନ ଘଟଣା ଗୁଡିକ କାର୍ଯ୍ୟକାରୀ ହେଉଛି। ଯଦି ସେଗୁଡାକ ସେପରି କିଛି ହୋଇଥାନ୍ତି, ମାତ୍ର ସେମାନେ ଯଦି ହୃଦବୋଧ କରିପାରନ୍ତି ଯେ ସେହି ସମୟଟି ତ ବିତି ସାରିଛି, ସେ ତ ତିମିରାଚ୍ଛନ୍ନ ହୋଇସାରିଛି। ଏହା ସତ୍ତ୍ୱେ ସେମାନେ ତ ଭବନ ଗୁଡାକୁ, ଧର୍ମଯୁଦ୍ଧ ଗୁଡାକୁ, ସଂଗଠନ ଗୁଡାକୁ, ପୁଣି ଅନ୍ୟାନ୍ୟ ବ୍ୟବସ୍ଥା ଗୁଡାକୁ ହାସଲ କରି ରହିଛନ୍ତି, କିନ୍ତୁ ଦାଉଦଙ୍କ ସମୟରେ ପରିଣାମଟି ଯେପରି ଧରଣ ହୋଇଥିଲା, ଠିକ ସେପରି ଧରଣ ହୋଇ ଦେଖାଯାଉଛି, ତାହା ଆଦୌ କାର୍ଯ୍ୟକାରୀ ନଥିଲା। ଆମମାନେ ବଢିଥାଉ, ପୁଣି ଉଦ୍ଦୀପନା ସଭାଟିଏ ଆୟୋଜନ କରିଥାଉ, ଆମମାନଙ୍କ ମହାନ ବ୍ୟକ୍ତିଗଣ, ଆମମାନଙ୍କ କେତେକ ସୁନାମଧନ୍ୟ ପ୍ରଚାରକ, ସୁସମାଚାର ପ୍ରଚାରକଗଣ ଆଜିକାଲି ସେମାନେ ପରି କହନ୍ତି ଯେ ଛଅ ସପ୍ତାହର ସମୟାବଧିରେ ସେମାନେ 30,000 ସଂଖ୍ୟକ ମନ ପରିବର୍ତ୍ତନକାରୀମାନଙ୍କୁ ପାଇଛନ୍ତି। ତତ୍ପରେ ଏହାର ଠିକ ଏକ ବର୍ଷ ଉତ୍ତାରେ ସେମାନେ ସେହି ଅଞ୍ଚଳକୁ ଫେରିଯାଆନ୍ତି, ପୁଣି ସେଠାରେ ସେମାନେ 30 ଜଣଙ୍କୁ ସୁଦ୍ଧା ପାଇପାରନ୍ତି ନାହିଁ। କୌଣସି ନା କୌଣସି ସ୍ଥାନରେ ବିଭ୍ରାଟର କିଛିଟା ବିଷୟ ଅବଶ୍ୟ ରହିଛି। ଏହା କିପରି ଧରଣ ବିଷୟ? ଦାଉଦ ଯେପରି ଧରଣର ତ୍ରୁଟିଟିକୁ କରିଥିଲେ, ଏହା ଠିକ ସେହି ସମାନ ଧରଣର ଭୁଲ ତ୍ରୁଟି ଅଟେ। ସୁନାମଧନ୍ୟ ପ୍ରତିଷ୍ଠିତ ବ୍ୟକ୍ତିଗଣ, ମହାନ ବ୍ୟକ୍ତିଗଣ, ପ୍ରଖ୍ୟାତ ସୁସମାଚାର ପ୍ରଚାରକଗଣ, ବିରାଟ ବିଦ୍ୟାଳୟ ଗୁଡାକ, ମହାନ ଅଧିକାରୀଗଣ, ସବୁକିଛି ରହିଛି ସତ। ଏହା ସତ୍ତ୍ୱେ ପରମେଶ୍ୱରଙ୍କ ବାକ୍ୟ ପ୍ରତି ଦୃଷ୍ଟିପାତ କରି ରହିବା ପରିବର୍ତ୍ତେ ସେମାନେ କୌଣସି ଏକ ପୁରୁଣା ସଂଗଠନ ସହିତ ଖୋଲାସୁତରା କରୁଅଛନ୍ତି, ପୁଣି ନିରୂପିତ ସମୟଟି ଯେ କେତେବେଳେ ଆରମ୍ଭ ହୁଏ ତାହାକୁ ଅପେକ୍ଷା କରି ରହିବାକୁ ଚାହୁଁନାହାନ୍ତି। ଆପଣମାନେ ତ ନିଶ୍ଚିତ ସମୟର ଭୋଜନକୁ ଆଦୌ ପ୍ରସ୍ତୁତ କରିପାରନ୍ତି ନାହିଁ, ବର୍ଷର ଏକ ଯୋଗ୍ୟ ସମୟରେ ଭୋଜନ ବସ୍ତୁକୁ ସୁଦ୍ଧା ଉତ୍ପନ୍ନ କରିପାରନ୍ତି ନାହିଁ। ସୁତରାଂ କଣ ଯେ ଘଟିଥିଲା, ଆସନ୍ତୁ ସେ ବିଷୟଟିକୁ ଲକ୍ଷ୍ୟ କରିବା। ଯଦ୍ୟପି ସେମାନଙ୍କର ଆଧ୍ୟାତ୍ମିକତାର ଉତ୍ସାହଟି ପୁଣି ସକଳ ପ୍ରକାର ଉଦ୍ୟମ ଅତି ଉଚ୍ଚକୋଟୀର ଥିଲା, ସେମାନଙ୍କର ଅଭିପ୍ରାୟଟି ଅତିଶୟ ଶ୍ରେଷ୍ଠ ଥିଲା, ସେମାନଙ୍କର ଧର୍ମଯୁଦ୍ଧଟି ସୁପ୍ରସିଦ୍ଧ ଥିଲା, ସେମାନଙ୍କର ସଙ୍ଗୀତ ଗାନଟି ମନମୁଗ୍ଧକର ଥିଲା, ସେମାନଙ୍କର ନୃତ୍ୟ କରିବା ଉତ୍ସାହଟି ଆକର୍ଷଣୀୟ ଥିଲା, ସେମାନଙ୍କର ଉଲ୍ଲାସ ଅତି ଉଚ୍ଚଧରଣ ଥିଲା, ସେମାନଙ୍କର ଚିତ୍କାର କରିବା ବିଷୟଟି ମଧ୍ୟ ଅତି ଉନ୍ନତ ଧରଣ ଥିଲା। ପୁଣି ସେମାନେ ନିୟମର ସିନ୍ଧୁକଟିକୁ ହାସଲ କରିସାରିଥିଲେ, ଏହା ସତ୍ତ୍ୱେ ପରମେଶ୍ୱରଙ୍କ ଉପସ୍ଥିତିରୁ ରହିତ ଥାଇ ନିୟମ ସିନ୍ଧୁକର କ'ଣ ବା ଲାଭ? ତାହା ତ କାଷ୍ଠ ନିର୍ମିତ ବାକ୍ସ ମଧ୍ୟରେ ପ୍ରସ୍ତର ନିର୍ମିତ କେତେକ ପଟାର ପରିବର୍ତ୍ତେ ଅଧିକ କିଛି ବିଷୟ ଆଦୌ ନଥିଲା। ତାହା ତ ବାପ୍ତିସ୍ମ ଗ୍ରହଣ କଲା ଉତ୍ତାରେ ପ୍ରଭୁଭୋଜ ଗ୍ରହଣ କରିବାର ଆଚରଣ ସଦୃଶ ଅଟେ। ଯଦି ସର୍ବପ୍ରଥମେ ଆପଣମାନେ ନିଜ ନିଜର ପାପକୁ ସ୍ୱୀକାର କରିନଥିଲେ, ତେବେ ବାପ୍ତିତ ହେବାରେ କ'ଣ ବା ଲାଭ? ଯଦି ଆପଣମାନେ ଯୋଗ୍ୟତା ସମ୍ପନ୍ନ ଜୀବନଟିଏ ନ ବିତାନ୍ତି, ପୁଣି ଈଶ୍ୱରଙ୍କ ବାକି ବଚନକୁ ବିଶ୍ୱାସ ନ କରନ୍ତି, ତେବେ ବାପ୍ତିତ ହୋଇ ଜଣେ ଭଣ୍ଡ ବ୍ୟକ୍ତିର ନ୍ୟାୟ ଜୀବନ ବତାଇବାରେ କ'ଣ ବା ଲାଭ? ଏହାର କିଛିଟା ଅଂଶକୁ ତ ସ୍ୱୀକାର କରନ୍ତି, ମାତ୍ର ତାହାର ଅବଶିଷ୍ଟ ଅଂଶକୁ ସ୍ୱୀକାର କରିନଥାନ୍ତି। ତେବେ ତଦ୍ୱାରା ଏହାକୁ ପରିଚିତ କରାଏ ଯେ କୌଣସି ସ୍ଥାନରେ ବିଭ୍ରାଟର କାରଣ ଅବସ୍ଥା ରହିଅଛି। ପୁଣି ଏହିସବୁ ଘଟଣା ଯେତେବେଳେ ଘଟେ ଅର୍ଥାତ୍ ଯେତେବେଳେ ଈଶ୍ୱର ପୁଣି ତାଙ୍କର ବଚନଟି ପୁଣି ତାଙ୍କର ସମୟଟିକୁ ବିଚାରକୁ ଅଣା ନଯାଏ କେବଳ ଲୋକମାନଙ୍କ ବିଚାର ମତକୁ ପ୍ରାଧାନ୍ୟ ଦିଆଯାଏ ସେତେବେଳେ ଅବସ୍ଥା ଯେ କେତେ ଜଟିଳ ହୋଇପଡ଼େ ଆସନ୍ତୁ ତାହାରି ଉପରେ ଆମମାନେ ଧ୍ୟାନ ଲଗାଇବା। ଅଧିକାଂଶ ବ୍ୟକ୍ତି ମୋତେ ପରି କହି ନିମନ୍ତ୍ରଣ ଦେଇଥାନ୍ତି ଯେ ଆପଣ ଏହି ଅଞ୍ଚଳକୁ ଆସି ଏକ ଉପାସନା ସଭାକୁ କାହିଁକି ଆୟୋଜନ କରୁନାହାନ୍ତି। ଆମେମାନେ ଆପଣଙ୍କୁ ନିମନ୍ତ୍ରିତ କରୁ ଏହାକୁ ତାହାକୁ ପୁଣି ସେ ଦସ୍ତାବେଜଟିକୁ ତେଣୁ ହସ୍ତାକ୍ଷର କରିଦିଅନ୍ତୁ ତଥାପି ଅପେକ୍ଷା କରନ୍ତୁ। ଏପରି ହୋଇପାରେ ଆପଣମାନେ ଏହାକୁ ଆବଶ୍ୟକ କରିଥାନ୍ତି କିନ୍ତୁ ଏହା ସମ୍ବନ୍ଧରେ ଈଶ୍ୱର କିପରି ଧରଣ ନିର୍ଦ୍ଦେଶକୁ ଦିଅନ୍ତି। ଅଧିକାଂଶ ବ୍ୟକ୍ତି ମୋତେ ଏପରି କହନ୍ତି ମୁଁ ତ ନିମନ୍ତ୍ରଣ ଲାଭ କରିଥିଲି ମୁଁ କେତେକ ସାକ୍ଷାତକାରକୁ ପୁଣି ବ୍ୟକ୍ତିଗତ ସାକ୍ଷାତକାରକୁ ତଥା ସେପରି ଧରଣର ବିଭିନ୍ନ ବିଷୟକୁ ଲାଭ କରିଥିଲି ପୁଣି ବର୍ଷଟିଏ ଧରି ଅପେକ୍ଷା କରିଥିଲି ତଥାପି ଅପେକ୍ଷା କରନ୍ତୁ। କଣ ଯେ କହିବାକୁ ହେବ ଯେପରି କଥାକୁ ପରମେଶ୍ୱର ମୋତେ ନ କହିଲା ପର୍ଯ୍ୟନ୍ତ କଣ ଯେ ପ୍ରକୃତରେ ପ୍ରଚାର କରିବା କଥା ସେ ବିଷୟକୁ ମୁଁ କିପରି ଜାଣିବି ବୁଝନ୍ତୁ ନିଶ୍ଚିତ ରୂପେ ଅପେକ୍ଷା କରିବାକୁ ହିଁ ଅଛି। ସେହି ହେତୁ ମୁଁ ଏପରି କହିଲି ସେ ବିଷୟଟିକୁ ଲେଖି ରଖ ସେ ଯେ ମୋତେ କଣ କହିଲେ ସେ କଥାକୁ ମୋତେ ଜାଣିବାକୁ ଦିଅ ବୁଝନ୍ତି ତ ଅପେକ୍ଷା କରନ୍ତୁ। ମାତ୍ର ଯେଉଁମାନେ ସଦାପ୍ରଭୁଙ୍କୁ ଅପେକ୍ଷା କରନ୍ତି ସେମାନେ ନୂଆ ନୂଆ ବଳ ପାଇବେ ତାହା ହିଁ ଯଥାର୍ଥ ବିଷୟ ଅଟେ ନା। ଧ୍ୟାନ ଦିଅନ୍ତୁ ସେହି ସମୟର ଯାଜକମାନଙ୍କ ସହିତ ସେମାନେ ପରାମର୍ଶ କରିଥିଲେ ଧର୍ମର ପୁରୋହିତମାନଙ୍କ ସହିତ ସକଳ ସଂସ୍ଥାର ପ୍ରମୁଖମାନଙ୍କ ସହିତ ବିଚାର ବିମର୍ଶ କରିଥିଲେ। ତତ୍ପରେ ଲକ୍ଷ୍ୟ କରନ୍ତୁ ସେପରି କରୁଥିବା କାରଣରୁ ଅର୍ଥାତ୍ ଯାଜକମାନଙ୍କ ସହିତ ପରାମର୍ଶ କରୁଥିବା ଯୋଗୁଁ ପୁଣି ପ୍ରଜାବର୍ଗଙ୍କ ମଣ୍ଡଳୀ ସହିତ ପରାମର୍ଶ କରୁଥିବା ଯୋଗୁଁ ପୁଣି ପ୍ରାଚୀନମାନଙ୍କ ସହିତ ପରାମର୍ଶ କରୁଥିବା ଯୋଗୁଁ ସେମାନେ ଏହାକୁ ଭୁଲ ରୂପେ କାର୍ଯ୍ୟକାରୀ କରିଥିଲେ। ଧ୍ୟାନ ଦିଅନ୍ତୁ ନିୟମର ସିନ୍ଧୁକଟି ବଚନ ଥିଲେ ତାହା ଯେ ନିରାଟ ସତ୍ୟ କଥା ଅଟେ ସେ ବିଷୟ ଆମମାନଙ୍କୁ ଜଣା। ଯେହେତୁ ନିୟମ ସିନ୍ଧୁକଟି ଖ୍ରୀଷ୍ଟ ଅଟନ୍ତି ପୁଣି ଖ୍ରୀଷ୍ଟ ହିଁ ବଚନ ଅଟନ୍ତି ବୁଝନ୍ତି ତ ନିୟମର ସିନ୍ଧୁକଟି ବଚନଟି ଆପଣଙ୍କର ମୂଳ ଅଭିଷିକ୍ତ ଅବସ୍ଥାରେ ସର୍ବପ୍ରଥମେ କରାଯାଇଥିବା ଅଭିଷିକ୍ତ ଅବସ୍ଥାରେ ଆଦୌ ବ୍ୟବସ୍ଥିତ ହୋଇନଥିଲେ। ଆହେ ମଣ୍ଡଳୀ ଏହାକୁ ବୁଝିବାରେ ଆଦୌ ଅବହେଳା ନ କର କଦାପି ଅକୃତ କାର୍ଯ୍ୟ ନ ହୁଅ। ସବୁକିଛି ଆୟୋଜନ ବ୍ୟବସ୍ଥା ଯଥାର୍ଥ ଥିଲା ପୁଣି ସବୁକିଛି ବିଷୟ ଉପଯୁକ୍ତ ବୋଲି ବୋଧ ହେଉଥିଲା ଯେପରିକି ଏକ ବିରାଟ ଉଦ୍ଦୀପନା ଉପସ୍ଥିତ ହେଉଛି ଏପରି ଲାଗୁଥିଲା। ତଥାପି ଏହା ଉପରେ ବିଚାର ବିମର୍ଶ କରି ପରାମର୍ଶ ଲୋଡ଼ିବାର ପ୍ରକୃତ ବ୍ୟକ୍ତିଙ୍କୁ ସେମାନେ ହତାଦର କରିଥିଲେ। ହଁ ସେମାନେ ତ ଯାଜକମାନଙ୍କ ସହିତ ପରାମର୍ଶ କରିଥିଲେ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ସହିତ ପରାମର୍ଶ କରିଥିଲେ ବିଦ୍ୱାନ ଈଶ୍ୱର ତତ୍ତ୍ୱବିତ୍ମାନଙ୍କ ସହିତ ପରାମର୍ଶ କରିଥିଲେ ଗୀତଗାନକାରୀମାନଙ୍କ ସହିତ ପରାମର୍ଶ କରିଥିଲେ ତତ୍ପରେ ସମସ୍ତଙ୍କୁ ସମ୍ମିଳିତ ରୂପେ ଏକମନା କରିଥିଲେ ତତ୍ପରେ ସେନାବଳର ଏକ ବିରାଟ ସଂଗଠନକୁ ପୁଣି ରାଷ୍ଟ୍ରର ପରାକ୍ରମୀଗଣଙ୍କୁ ସୁଦ୍ଧା ଏକମନା କରିଥିଲେ। ଏକ ବିରାଟ ଧରଣର ଉପାସନା ସଭାର ନିମିତ୍ତ ସବୁକିଛି ବିଷୟ ସୁବନ୍ଦୋବସ୍ତ ରୂପେ ଦେଖାଯାଇଥିଲା ଏବଂ ତାହାର ରୂପରେଖକୁ ଧାରଣ କରିଥିଲା ତଥାପି ପରମେଶ୍ୱରଙ୍କ ସହିତ ପରାମର୍ଶ କରିବାକୁ ସେମାନେ ଅସଫଳ ହୋଇଥିଲେ। ସେହିପରି ଧରଣର ଅସଫଳତାର ଅଧିକାରୀ ଆହବ ମଧ୍ୟ ହୋଇଥିଲେ ଅନ୍ୟମାନେ ସୁଦ୍ଧା ତଦ୍ରୁପ ଧରଣର ହୋଇଥିଲେ। ଏପରି ଧରଣର ଏକ ସମୟ ସତେ ଥିଲା ଏତେବେଳେ ଏହାକୁ ଆଦୌ ହାତ ଛଡ଼ା କରନ୍ତୁ ନାହିଁ। ଆଉ ଯେହେତୁ ସେମାନେ ପରାମର୍ଶ ଲୋଡ଼ି ନଥିଲେ ତେଣୁ ଏହାକୁ ବୁଝିବାରେ ପାଇବାରେ ସେମାନେ ଅସଫଳ ହେଲେ। ଆଉ ସେପରି କରୁଥିବା ଦ୍ୱାରା ଧ୍ୟାନ ଦିଅନ୍ତୁ ଯାଜକମାନଙ୍କ ନିକଟକୁ ଯାଉଥିବା ଯୋଗୁଁ ଈଶ୍ୱର ତତ୍ତ୍ୱବିତ୍ମାନଙ୍କ ପାଖକୁ ଯାଉଥିବା ଯୋଗୁଁ ପୁଣି ସେନାବଳର ଅଧିକାରୀମାନଙ୍କ ପାଖକୁ ଯାଉଥିବା ଯୋଗୁଁ ତଥାପି ସେହି ସମୟରେ ଉପଲବ୍ଧ ଥିବା ଈଶ୍ୱରଙ୍କ ପ୍ରେରିତ ସନ୍ଦେଶ ବାହକ ନିକଟକୁ ନାଥଙ୍କ ନିକଟକୁ ଯିଏକି ସେହି ସମୟରେ ଜଣେ ଭାବାଦୀ ଥିଲେ ତାଙ୍କୁ ପ୍ରାଧାନ୍ୟ ନ ଦେଇ ସେମାନେ ବଡ଼ ଭୁଲ କରିଥିଲେ। ସେମାନେ ଚାଲିଗଲେ ପୁଣି ନିୟମର ସିନ୍ଧୁକକୁ ଉଠାଇଲେ ଆଉ ତାହାକୁ ଏକ ନୂତନ ଶକଟ ଉପରେ ଥୋଇଲେ କିମ୍ବା ଏକ ନୂତନ ସଂଗଠନ ଆରମ୍ଭ କରିବାକୁ ଲାଗିଲେ କିନ୍ତୁ ଏହାକୁ ଉଠାଇବା ନିମନ୍ତେ ଈଶ୍ୱରଦତ୍ତ ଯେଉଁ ସାଧାରଣ ପନ୍ଥାଟି ରହିଥିଲା ତାହା ଉପରେ ଏହାକୁ ବ୍ୟବସ୍ଥିତ କରାନଗଲା। ଲେବୀୟମାନଙ୍କ ସ୍କନ୍ଧ ଉପରେ ଏହାକୁ ବୁହା ହେବାର ଆବଶ୍ୟକ ଥିଲା। ତଥାପି ଆପଣମାନେ ଲକ୍ଷ୍ୟ କରନ୍ତୁ ଆପଣମାନେ ଭୁଲ ରୂପେ ଯେତେବେଳେ ଆରମ୍ଭ କରିଥାନ୍ତି ତତ୍ପରେ ଆପଣମାନେ ସେ ସବୁବେଳେ ଭୁଲ କରିଚାଲିଥାନ୍ତି। ଲକ୍ଷ୍ୟ ସ୍ଥଳ ଆଡ଼କୁ ଏକ ବନ୍ଧୁକର ଗୁଳିକୁ ଯଦି ଲକ୍ଷ୍ୟ ଭେଦ କରାଯାଏ, ପୁଣି ଆପଣ ଯଦି ବନ୍ଧୁକଟିକୁ ତହିଁରୁ 1000 ମିଟର ଦୂରତାକୁ ହଟାଇ ଆଣନ୍ତି, ପୁଣି 100 ଗଜ ଦୂରତାରୁ ଆପଣ ଏହାକୁ ଯଦି ଲକ୍ଷ୍ୟଭେଦ କରାନ୍ତି, ତେବେ ଆପଣ 4-5 ଇଞ୍ଚ ବ୍ୟବଧାନକୁ ବ୍ୟର୍ଥ କରିପକାନ୍ତି, ଯେହେତୁ ଆପଣ ତ ପ୍ରଥମରୁ ଭୁଲ ରୂପେ ଆରମ୍ଭ କରିଥିଲେ। ଏ ପରମେଶ୍ୱର, ଏହି ସକଳ ଉଦ୍ୟମ ଯେ ପ୍ରଥମରୁ ଭ୍ରାନ୍ତିଜନକ ରୂପେ ଆରମ୍ଭ ହୋଇଅଛି, ସେ କଥାକୁ ବୁଝିବା ପାଇଁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଏହି ସମୟର ଧର୍ମଯୁଦ୍ଧଟି ପୁଣି ସେଗୁଡ଼ାକ ଯେପରି ଭାବରେ ପରିଚିତ ଅଟନ୍ତି, ସେହି ସବୁ ଯେ ଭ୍ରାନ୍ତିଜନକ ଅଟନ୍ତି ବୁଝିବାରେ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଏହି ସବୁର ସମ୍ବନ୍ଧରେ ପରମେଶ୍ୱରଙ୍କର ପରାମର୍ଶକୁ ଆଦୌ ଲୋଡ଼ାଯାଇ ନାହିଁ। ଯାଜକଗଣଙ୍କ ପୁଣି ଧାର୍ମିକ ଲୋକମାନଙ୍କର ପରାମର୍ଶ ଲୋଡ଼ାଯାଇଛି, ସଂଗଠନ ଗୁଡାକର ସହିତ ପରାମର୍ଶ କରାଯାଇଅଛି। ଭଲ କଥା, ଆମମାନେ କଣ ଅମୁକ ଅମୁକ ବ୍ୟକ୍ତିଙ୍କ ପରାମର୍ଶ ଲୋଡ଼ିବା କି? ମୁଁ ଏପରି ବିଶ୍ୱାସ କରେ, ସବୁକିଛି ବ୍ୟବସ୍ଥାକୁ ଆମମାନେ ଯଦି ଏକତ୍ରିତ କରିପାରନ୍ତେ, ସବୁକିଛି ଉଦ୍ୟମକୁ ଏକତ୍ରିତ କରି ନ ପକାନ୍ତୁ, ଏହା ବିଷୟରେ ଈଶ୍ୱରଙ୍କ ବଚନକୁ କେବଳ ଆଧାର କରି ଗ୍ରହଣ କରନ୍ତୁ। ତତ୍ପରେ ଆମମାନେ ଧ୍ୟାନ କରିଥାଉ ଯେ ସେମାନେ ସେପରି ଧରଣର ଉଦ୍ୟମକୁ ଯେତେବେଳେ କରନ୍ତି, ସେତେବେଳେ ସେମାନେ କଣ କରନ୍ତି? ସେମାନେ ଲଗାତାର ଭାବେ ସେମାନଙ୍କର ସେହି ପୁରୁଣାକାଳିଆ ଧାର୍ମିକ ରୀତିନୀତିକୁ କାର୍ଯ୍ୟକାରୀ କରି ଚାଲନ୍ତି, ଯେଉଁଗୁଡ଼ାକ ପରମେଶ୍ୱରଙ୍କ ଇଚ୍ଛା ପୁଣି ଈଶ୍ୱରଙ୍କ ବାକ୍ୟ ବିପରୀତ ହୋଇଥାଏ। ବିଗତ ବର୍ଷଗୁଡ଼ାକର ସେହି ପୁରୁଣାକାଳିଆ ବିଷୟଗୁଡ଼ାକ ମରିସାରିଛି, ସେହି ସକଳ ଉଦ୍ୟମ ବହୁ ବର୍ଷ ପୂର୍ବେ ମରିସାରିଛି, ଅକର୍ମଣ୍ୟ ହୋଇ ମିଟିସାରିଛି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦିନମାନଙ୍କରେ ଏହି ସବୁ ଯୋଜନା ଅକାମୀ ହୋଇସାରିଥିଲା, ସେମାନେ ସେ କଥାକୁ ଆଦୌ ଜାଣିନଥିଲେ। କହିଥିଲେ, କାରଣ ତୁମମାନେ ଯଦି ମୂଷାଙ୍କୁ ବିଶ୍ୱାସ କରନ୍ତ, ତେବେ ମୋତେ ମଧ୍ୟ ବିଶ୍ୱାସ କରନ୍ତ, ଯେହେତୁ ମୁଁ ଯେ ଆସୁଅଛି, ସେ କଥାକୁ ମୂଷା କହିଥିଲେ। କହିଥିଲେ, ଆମମାନଙ୍କ ପିତୃପୁରୁଷ ପ୍ରାନ୍ତରରେ ମାନ୍ନା ଭୋଜନ କରିଥିଲେ, କିନ୍ତୁ ସେ କହିଥିଲେ ସେମାନେ ସମସ୍ତେ ମୃତ୍ୟୁବରଣ କଲେ। ସେହି ଫାରୁସିଗଣଙ୍କୁ ପୁଣି ଧାର୍ମିକ ନେତାମାନଙ୍କୁ ସେ ଅନ୍ଧ ବୋଲି କହିଥିଲେ, କାରଣ ମୁଁ ଯେ ସେହି ବ୍ୟକ୍ତି, ଏହା ତୁମେମାନେ ବିଶ୍ୱାସ ନ କଲେ ଆପଣା ଆପଣା ପାପରେ ମରିବ। ତଥାପି ସେମାନେ ଏ କଥାକୁ ବିଶ୍ୱାସ କରିନଥିଲେ। ସେମାନେ ଆପଣମାନଙ୍କ ପ୍ରଚଳିତ ସମସ୍ତ ପନ୍ଥାରେ ପୂରାପୂରି ଭାବରେ ଆବଦ୍ଧ ହୋଇସାରିଥିଲେ। ହଁ, ସେମାନେ ନିଜ ନିଜର ପ୍ରଚଳିତ ଧାରାରେ ଏହାକୁ ତଥାପି ସମ୍ପନ୍ନ କରିବାକୁ ହିଁ ସେମାନଙ୍କୁ ପଡ଼ିଥିଲା। ଠିକ ସେହିପରି ଭାବରେ ଦାଉଦ ମଧ୍ୟ ଏହାକୁ କରିଥିଲେ, ଯେ ଏହାକୁ ନିଜର ନିରୂପିତ ପନ୍ଥାନୁସାରେ କାର୍ଯ୍ୟକାରୀ କରିଥିଲେ। ତେଣୁକରି ସେ କେବଳ ଏପରି କହିଥିଲେ, ମୁଁ ଯେ କଣ କରିବି ସେ କଥାଟି ଆପଣମାନଙ୍କୁ ଜଣା କି? ଆମମାନେ ଅଗ୍ରସର କରୁଅଛୁ, ସେ ଏକ ପ୍ରକାରର ପ୍ରକାଶନକୁ ପାଇଥିଲେ। ଏତେବେଳେ ଆମମାନେ ଅଗ୍ରସର କରି ଲାଗିଛୁ, ତେଣୁକରି ଆମମାନେ ଏହାକୁ ଏକ ନୂତନ ଧରଣର ପନ୍ଥାନୁସାରେ କରିବା। ସକଳ ପ୍ରକାରର ଆଶ୍ଚର୍ଯ୍ୟଜନକ କର୍ମକୁ କରିବାର ଦିନଗୁଡ଼ାକ ତ ବିତିସାରିଛି, ତେଣୁକରି ଆମମାନଙ୍କୁ ଏକ ଭିନ୍ନ ଧରଣର ସଂଗଠନକୁ ପ୍ରସ୍ତୁତ କରିବାକୁ ପଡ଼ିବ। ଆମମାନେ ଏକ ନୂତନ ଶକଡ଼କୁ ନିର୍ମାଣ କରିବୁ, ଏକ ନୂତନ ଧରଣର ବିଷୟ ଯେ ଆରମ୍ଭ ହୋଇଛି ସେ କଥାକୁ ପରିଚିତ କରାଇବୁ। ଏପରି ଧରଣର ଏକ ଭ୍ରାନ୍ତିଜନକ ଭାବବାଣୀ ସତେ, ଏହାକୁ ଯେପରି ଭାବରେ କରିବା ନିମନ୍ତେ ପରମେଶ୍ୱର ନିର୍ଦ୍ଦେଶ ଦେଇସାରିଅଛନ୍ତି, ଆପଣମାନଙ୍କୁ ଠିକ ସେ ଆଡ଼କୁ ଫେରିଯାଇ ତାହାକୁ ସେପରି ଭାବରେ ହିଁ କରିବାକୁ ଅଛି। ସେମାନେ ଲେବୀୟମାନଙ୍କ ସ୍କନ୍ଧ ଉପରେ ଏହାକୁ ଥୋଇଥିଲେ, ଆଉ ତାହା ହୃଦୟର ଉପରେ ରହିଥିଲା। ସେହି ନିୟମର ସିନ୍ଧୁକଟି ବଚନଟି ଏକ ନୂତନ ଧରଣର ସଂଗଠନ ଉପରେ ବ୍ୟବସ୍ଥିତ ହେବାର ଆବଶ୍ୟକ ନୁହେଁ, କୌଣସି ବ୍ୟକ୍ତିଙ୍କର ପରାମର୍ଶ ଉପରେ ଅବସ୍ଥାପିତ ହେବାର ଆବଶ୍ୟକ ନୁହେଁ, ମାତ୍ର ହୃଦୟ ମଧ୍ୟରେ ଅବସ୍ଥାପିତ ହେବାର ଉଚିତ ରହିଛି। ପରମେଶ୍ୱରଙ୍କ ବାକ୍ୟଟି ସକଳ ସଂଗଠନ ଦ୍ୱାରା ବ୍ୟବହୃତ ହେବା ଆଦୌ ଆବଶ୍ୟକ ନୁହେଁ, ଏହା ତ ମନୁଷ୍ୟର ହୃଦୟ ଦ୍ୱାରା ବ୍ୟବହାର ଯୋଗ୍ୟ ହେବା ଉଚିତ, ଯେଉଁ ସ୍ଥାନକୁ ପରମେଶ୍ୱର ଆସି ବାସ କରିପାରନ୍ତି, ପୁଣି ଆପଣାକୁ ପ୍ରକଟ କରିପାରନ୍ତି। ପୁଣି ଆପଣାର ବାକ୍ୟାନୁସାରେ ସେ ଏହାକୁ ଯଦି ପ୍ରକଟ କରନ୍ତି, ତେବେ ତ ତାହା ଈଶ୍ୱରଙ୍କର ବଚନ ଅଟେ, ମାତ୍ର ତାହା ଯଦି ସେପରି ହୋଇନଥାଏ, ତେବେ ଏହା ଆଦୌ ଈଶ୍ୱରଙ୍କ ଆଡୁ ନୁହେଁ। ତତ୍ପରେ ସେହି ନିରୂପିତ ସମୟର ବାକ୍ୟଟିର ବିଷୟରେ ନିଶ୍ଚିତ ରୂପେ କେହି ଜଣେ ଫାରୁସି ଏପରି କହିପାରିଥାନ୍ତି, ଆମମାନେ ଏହାକୁ କିମ୍ବା ତାହାକୁ ଯେ ଆଦୌ କରିପାରିବା ନାହିଁ, ସେପରି କଥାକୁ କିଏ ଆମମାନଙ୍କୁ କହିଥିଲେ? ଏପରି ଏହି ସକଳ ନିର୍ଦ୍ଦେଶକୁ ମୂଷା ଆମମାନଙ୍କୁ ଦାନ କରିଥିଲେ, ତଥାପି ମୂଷା ତ ଏପରି ମଧ୍ୟ କହିଥିଲେ, ଶୟତାନ କହିଥିଲା କିପରି ଏହା ଲେଖା ଅଛି ଯେ ଆପଣ ଦୂତମାନଙ୍କୁ ଆଜ୍ଞା ଦେବେ, ତତ୍ପର ଯୀଶୁ ମଧ୍ୟ ଏପରି କହିଥିଲେ, ଆଉ ଏହା ସୁଦ୍ଧା ଲେଖା ଅଛି। ସେହି ନିରୂପିତ କାଳଟି ଆଉ ସମୟଟି ତାହା ଅଟେ। ଯଦି ତୁମମାନେ ମୂଷାଙ୍କୁ ଜାଣିଥାନ୍ତ, ବିଶ୍ୱାସ କରିଥାନ୍ତ, ତୁମମାନଙ୍କୁ ଭର୍ସନା କରି କହିଥିବା ବ୍ୟକ୍ତି ଜଣକ କେବଳ ମୂଷା ହିଁ ଅଟନ୍ତି, ତେଣୁ ତୁମେ ଯଦି ମୂଷାଙ୍କୁ ବିଶ୍ୱାସ କରିଥାନ୍ତ ତେବେ ମୋତେ ମଧ୍ୟ ବିଶ୍ୱାସ କରନ୍ତ, କାରଣ ସେ କହିଥିଲେ ମୂଷା ମୋ ବିଷୟରେ ଲେଖିଅଛନ୍ତି। ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱର ତୁମମାନ ମଧ୍ୟରୁ ତୁମମାନଙ୍କ ଭାତୃଗଣ ମଧ୍ୟରୁ ଜଣେ ଭାବାଦୀଙ୍କୁ ଉତ୍ପନ୍ନ କରିବେ, ସେମାନେ ତାହାଙ୍କଠାରେ ବିଶ୍ୱାସ କରିବେ। ତେଣୁ ସେମାନେ ଯଦି ମୂଷାଙ୍କୁ ଚିହ୍ନିଥାନ୍ତେ ତେବେ ସେମାନେ ମୋତେ ଚିହ୍ନନ୍ତେ। ବର୍ତ୍ତମାନ ଧ୍ୟାନର ସହିତ ଶୁଣନ୍ତୁ, ଏହାକୁ ଆଦୌ ହାତ ଛଡ଼ା ନ କରନ୍ତୁ। ସର୍ବପ୍ରଥମ କଥାକୁ ବିଷୟଟିକୁ ବୁଝନ୍ତୁ, ସେମାନେ ଯେତେବେଳେ ଯାଜକମାନଙ୍କ ସହିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ସହିତ ପରାମର୍ଶ କଲେ, ସେନାବଳର ଅଧିକାରୀମାନଙ୍କ ସହିତ ପରାମର୍ଶ କଲେ, ମଣ୍ଡଳୀ ସହିତ ପରାମର୍ଶ କଲେ, ସେହି ବଡ଼ ଧରଣର ଧର୍ମସଭାକୁ ଆସି ଯୋଗଦାନ କରିବାକୁ ପଡ଼ୋଶୀ ପ୍ରତିବାସୀମାନଙ୍କୁ ଏକତ୍ରିତ କଲେ, ସେତେବେଳେ ଏହାକୁ ଉଚିତ ପ୍ରକାରେ କରିବା ନିମନ୍ତେ ସେମାନେ ବିଫଳ ହେଲେ। ସେମାନେ ଈଶ୍ୱରଙ୍କ ସହିତ ଆଦୌ ଯୋଗାଯୋଗ କଲେ ନାହିଁ, ପୁଣି ଏପରି କରୁଥିବା ଯୋଗୁଁ ସେମାନେ ପଛକୁ ଫେରିଲେ ନାହିଁ, ପୁଣି ତାହା କିପରି ଧରଣ ବିଷୟ ଥିଲା ସେ କଥାକୁ ସୁଦ୍ଧା ବୁଝିଲେ ନାହିଁ। ହେ ଭାଇ ଶୁଣନ୍ତୁ, ଆମମାନେ କେଉଁ ସମୟଟିର ମଧ୍ୟରେ ଏତେବେଳେ ବାସ କରୁଅଛୁ, କି ପ୍ରକାର ଯୁଗଟିର ମଧ୍ୟରେ, କେଉଁ ଘଡ଼ିଟିର ମଧ୍ୟରେ ଆମମାନେ ଉପସ୍ଥିତ ହୋଇ ସାରିଅଛୁ, ଯେଉଁ ବିଷୟଟିର ସମ୍ବନ୍ଧରେ ସେମାନେ ଆଲୋଚନା କରୁଅଛନ୍ତି, ଏହା ସେହି ପ୍ରକାର ସମୟ ଆଦୌ ନୁହେଁ। ତାହା ତ ବିତି ସାରିଛି, ବର୍ତ୍ତମାନ ବିଚାରର ସମୟଟି ନିକଟବର୍ତ୍ତୀ ଅଟେ। ଏହାକୁ ଘନେଇ ଆସୁଥିବା ବିଷୟକୁ ଆପଣମାନେ ଲକ୍ଷ୍ୟ କରିପାରନ୍ତି, ପର୍ବତ ଉପର ସ୍ଥିତ ପାଷାଣଟିର ବିଷୟକୁ ଆପଣମାନେ ମନେ ପକାଇ ପାରନ୍ତି କି? ବିଚାରର ଘଡ଼ିଟି ତାହା ହିଁ ଅଟେ। ସେହି ପ୍ରକଟୀକରଣକୁ କିମ୍ବା କନ୍ୟାର ସମ୍ବନ୍ଧରେ ଦତ୍ତ ହୋଇଥିବା ଦର୍ଶନଟିକୁ ଆପଣମାନେ ମନେ ପକାଇ ପାରନ୍ତି କି? ତାହାକୁ ଆପଣଙ୍କ ଚଲାପଥରେ ସୁରକ୍ଷିତ ହେବାକୁ ଦିଅନ୍ତୁ, କିନ୍ତୁ ତାହାକୁ ତାର ନିରୂପିତ ପଥରୁ ଓହରି ଯିବାକୁ ଆଦୌ ସୁଯୋଗ ଦିଅନ୍ତୁ ନାହିଁ। ଧ୍ୟାନ ଦିଅନ୍ତୁ, ଯାଜକମାନଙ୍କ ସ୍କନ୍ଧ ଉପରେ ତାହା ରହିଅଛି, ଆଉ ଦାଉଦ ପୁଣି ଯାଜକଗଣ ସେମାନଙ୍କୁ ଉଚିତ ପ୍ରକାର କଥାଟିକୁ ନିହାତି ପକ୍ଷେ ବୁଝିବାର ଥିଲା, କିନ୍ତୁ ତାହା କିପରି ଧରଣ ହୋଇ ଦେଖାଯାଇଥିଲା? ଯାଜକଗଣଙ୍କୁ ଏ କଥାକୁ ଭଲ ଭାବେ ବୁଝିବାର ଆବଶ୍ୟକ ଥିଲା, ପୁଣି ଶାସ୍ତ୍ରଜ୍ଞତାମାନଙ୍କୁ ଈଶ୍ୱର ତତ୍ତ୍ୱବିତ୍ମାନଙ୍କୁ ନିହାତି ପକ୍ଷେ ସେ କଥାକୁ ଜାଣିବାର ଥିଲା, ଯେହେତୁ ତାହାକୁ ସେପରି ଭାବରେ ନ କରିବାକୁ ବଚନ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ତତ୍ପରେ ବର୍ତ୍ତମାନ ସମୟରେ ଯେତେବେଳେ ସେମାନେ ଏପରି କହିବାକୁ ଇଚ୍ଛା କରନ୍ତି ଯେ ଆରେ ବା ଯୀଶୁ ଖ୍ରୀଷ୍ଟ ସେ ତ କାଲି ଆଜି ପୁଣି ଚିରଦିନ ପାଇଁ ଆଉ ସମାନ ନୁହନ୍ତି, ତେବେ ତାହା ତ ପରିଷ୍କାର ରୂପେ ମସ୍ତିଷ୍କର ବିକୃତି ଧରଣର ବିଚାର ବୁଦ୍ଧି ଅଟେ, ତାହା ତ ଏପରି ଅଟେ କିମ୍ବା ସେପରି କିଛି ବିଷୟ ଅଟେ। ସେମାନେ ତ ପ୍ରତିଜ୍ଞା କରାଯାଇ ସାରିଥିବା ବଚନକୁ ବୁଝିବା ନିମନ୍ତେ ଅକ୍ଷମ ହୋଇସାରିଛନ୍ତି, ଆରେ ବା ତାହା ତ ବିତି ସାରିଥିବା ଦିନର ଘଟଣା ମାତ୍ରକ ଅଟେ। ଦାଉଦ କହିଥିଲେ ଆରେ ହେ ଭଲ କଥା, ବର୍ତ୍ତମାନ କ୍ଷଣଭର ପାଇଁ ଅପେକ୍ଷା କରନ୍ତୁ, ଯାଜକମାନଙ୍କ ସ୍କନ୍ଧ ଉପରେ ବହି ନେବା ବିଷୟ ତ ତାହା ତ ସେହି ସମୟ ଘଟଣା ଥିଲା ଯେତେବେଳେ ମୂଷା ବାହାରି ଆସିଥିଲେ। ନିଶ୍ଚିତ ରୂପେ ଆଜି ଆମମାନେ ଏକ ନୂତନ ସକଟ ଉପରେ ତାହାକୁ ରଖିଦେବା, ଏହା ସମ୍ବନ୍ଧରେ ମୁଁ ଏକ ପ୍ରକାଶନକୁ ପାଇଥିଲି। ଯାଜକଗଣ କହିଥିଲେ ଦାଉଦ ଆମେନ୍, ବୁଝନ୍ତି ସେମାନଙ୍କର ଇକ୍ୟୁମେନିକଲ କାଉନସିଲ ଦ୍ୱାରା ସେମାନେ ପ୍ରଭାବିତ ହୋଇଥିଲେ, ଅର୍ଥାତ୍ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ଏକତ୍ରିତ ରୂପେ ସଂଗୃହୀତ ହେବାକୁ ଅଛି, ପୁଣି ସେମାନଙ୍କୁ ଏ କଥାକୁ ଏହିପରି ଭାବରେ ଅବଶ୍ୟ କହିବାକୁ ଅଛି, ପୁଣି ସେ କଥାକୁ ସେହିପରି ଭାବରେ କହିବାକୁ ଅଛି, ତାହା ହିଁ ଯାଜକମାନଙ୍କର ବାଧାର କାରଣ ହୋଇପଡ଼ିଥିଲା। ଜଣେ ଯୋଗ୍ୟବନ୍ତ ବ୍ୟକ୍ତିଙ୍କ ସହିତ ସେମାନେ ଆଦୌ ପରାମର୍ଶ କରିନଥିଲେ, ସେମାନେ ଏହାକୁ ଉଚିତ ରୂପେ ସମ୍ପାଦନ କରିନଥିଲେ, ସେହି ହେତୁରୁ ସେମାନେ ସମସ୍ୟାରେ ପଡ଼ିଥିଲେ, ତାହା ହିଁ ସତ୍ୟ କଥା ଅଟେ। ଅନେକ ଗୁଡ଼ିଏ ବିଷୟ ନିମନ୍ତେ ମୁଁ ଆଜି ସ୍ୱୟଂରୁ ଭୟଭୀତ ଅଟେ। ପେଣ୍ଟିକୋଷ୍ଟାଲ ମତବାଦୀ କେହି ଜଣେ ସୁପ୍ରସିଦ୍ଧ ବ୍ୟକ୍ତି, ଜଣେ ମହାନ ପ୍ରଚାରକ ସେଦିନ ଚିକାଗୋରେ ସେଦିନ ରାତ୍ରିକାଳରେ ଏକ ସୁନାମଧନ୍ୟ ଧାର୍ମିକ ମଣ୍ଡଳୀର ଦଳ ମଧ୍ୟ ଠିଆ ହୋଇ ପଡ଼ିଥିଲେ। ସେହି ଧର୍ମସଭାକୁ ବ୍ୟବସାୟୀ ଲୋକଙ୍କ ମଧ୍ୟରେ ମୋତେ ସେଦିନ କହିବାକୁ ପଡ଼ିଥିଲା, ମାତ୍ର ମୁଁ ଏପରି ବିଚାର କରିଥିଲି ଯେ ମୋତେ ସେତେବେଳେ ମୁଁ ଆଫ୍ରିକାରେ ଥିବି, ମାତ୍ର ଏହି ଧର୍ମସଭାଟି ଆରମ୍ଭ ହେବାର ଦିନକ ପୂର୍ବରୁ ମୁଁ ଫେରି ଆସିଥିଲି। ତତ୍ପରେ ଜଣେ ବିଦ୍ୱାନ ପେଣ୍ଟିକୋଷ୍ଟାଲ ବ୍ୟକ୍ତିଙ୍କୁ ସୁନାମଧନ୍ୟ ପ୍ରଚାରକଙ୍କୁ ସେମାନେ ମନୋନୀତ କଲେ, ଆଉ ସେହି ବ୍ୟକ୍ତି ଜଣକ ଠିଆ ହୋଇପଡ଼ିଥିଲେ, ପୁଣି ସେମାନଙ୍କୁ କହିଥିଲେ ଯେ ଏହି ସର୍ବଜନୀନ ଚାରଣାର ବିଷୟଟି ପରମେଶ୍ୱରଙ୍କ ଆଡୁ ଏକ କାର୍ଯ୍ୟ ଥିଲା। ତତ୍ପରେ ଏପରି କହିଥିଲେ ଯେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଫେରି ଆସୁଅଛନ୍ତି, ଏପରିକି କ୍ୟାଥୋଲିକ ମଣ୍ଡଳୀଟି ତାହାର ପୂର୍ବ ଅବସ୍ଥାକୁ ପୁନଃ ଫେରି ଆସୁଅଛି। ପ୍ରମାଣର ନିମିତ୍ତ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ପରଭାଷାରେ କଥାବାର୍ତ୍ତା ହେଉଅଛନ୍ତି, ପୁଣି ଏପରି ଧରଣର ଅନ୍ୟାନ୍ୟ ବିଷୟ କାର୍ଯ୍ୟକାରୀ ହେଉଅଛି, ଆଉ ଏ ବିଷୟ ତଥାପି ଅଜ୍ଞ ଅଟନ୍ତି ଯେ ତାହା ଶୟତାନ ଏକ ଚାଲ ଏକ ଜନ୍ତା ହିଁ ଅଟେ। ତତ୍ପରେ କେହି ଜଣେ ବ୍ୟକ୍ତି ଯାହାଙ୍କୁ ମୁଁ ଆଦୌ ଚିହ୍ନି ନଥିଲି, ବହୁଧା ଆପଣମାନେ ବୀଜଟିଏ ରୋପଣ କରିଥାନ୍ତି, ପୁଣି ତା ପ୍ରତି କଣ ଯେ ଘଟିବାକୁ ଯାଉଅଛି ସେ ବିଷୟରେ ଆପଣମାନେ କିଛି ହେଲେ ଜାଣିନଥାନ୍ତି। ତଥାପି ଫୁଲ୍ ଗସ୍ପୁଲ୍ ବିଜନେସ୍ ମ୍ୟାନ୍ ର ଅଧ୍ୟକ୍ଷ ମହାଶୟ ଯେତେ ଶୀଘ୍ର ଜଣେ ପ୍ରସିଦ୍ଧ ପ୍ରଚାରକଙ୍କର ଚୟନ ହେଲା, ସେ ଏପରି କହିଥିଲେ, ଆମ୍ଭମାନଙ୍କ ପ୍ରଚାରକମାନଙ୍କ ବିରୁଦ୍ଧରେ ଆମମାନେ ଯେ କିଛି ବିରୋଧର କଥାକୁ କହିବୁ ନାହିଁ ସେ ବିଷୟରେ ମୁଁ ଉନ୍ମୁଖ ଅଟେ, କିନ୍ତୁ ଭାଇ ବ୍ରହ୍ମ ଯାହା କହିଥିଲେ ତଦନୁସାରେ ତାହା ଯେ ସଫଳ ହେବ ଏହା ସେପରି ଧର କିଛି ପନ୍ଥା ଆଦୌ ନୁହେଁ, କାରଣ ସେ କହିଥିଲେ ଯେ ତାହା ପଶୁର ଚିହ୍ନଟିକୁ କାର୍ଯ୍ୟକାରୀ କରାଇବ। ପୁଣି ସେ କହିଥିଲେ ଯେ ସେ ଯେ କଣ କହୁଅଛନ୍ତି ସେ ବିଷୟରେ ଭାଇ ବ୍ରହ୍ମ କିଛି ଜାଣନ୍ତି ନାହିଁ, କହିଥିଲେ ଆମମାନେ ତ ଅଟୁ ସେ କରନ୍ତି ବୋଲି ଆମମାନେ ଭରସା କରୁ, ଦେଖନ୍ତି ତ। ତତ୍ପରେ ଚିକାଗୋରେ ଏପରି କହିଥିଲେ, ଏଠାରେ ସେପରି କେତେଜଣ ବ୍ୟକ୍ତି ଉପସ୍ଥିତ ଅଛନ୍ତି ଯେଉଁମାନେ ଏପରି ଚାହିଁବେ ଯେ ମୁଁ ଆସି ମୋର ବ୍ୟକ୍ତିଗତ ମତକୁ ସେ ବିଷୟରେ ଦିଏ ବୋଲି ଚିତ୍କାର କରିବାରେ ପୁଣି ଉଚ୍ଚ ଧରି କହିବାରେ ଲାଗିଥିଲେ। ଦେଖନ୍ତୁ ଆପଣମାନେ ବିଜୟଟିଏ ରୋପଣ କରୁଅଛନ୍ତି, କଣ ଯେ ଘଟିବାକୁ ଯାଉଅଛି ସେ ବିଷୟରେ ଆପଣମାନେ କିଛି ହେଲେ ଜାଣନ୍ତି ନାହିଁ, କେବଳ ବିଜୟ ରୋପଣ କରିବାରେ ବ୍ୟସ୍ତ ଥାନ୍ତି, ଆଉ ନିରୂପିତ ସମୟଟି ଯେତେବେଳେ ଉପସ୍ଥିତ ହୁଏ ସେଗୁଡ଼ାକରୁ କେତେକ ଅଟନ୍ତି, ଠିକ ଥୋମାଙ୍କ ପରି ପ୍ରଭୁଙ୍କୁ ଦର୍ଶନ କରିଥିବା ସର୍ବଶେଷ ଶିଷ୍ୟ ଜଣଙ୍କ ସେ ଥିଲେ, ତଥାପି ତାଙ୍କଠାରେ ବିଶ୍ୱାସ କରିବା ନିମନ୍ତେ ତାଙ୍କୁ ଯୀଶୁଙ୍କୁ ଦର୍ଶନ କରିବାକୁ ହିଁ ପଡ଼ିଥିଲା। ବୁଝନ୍ତୁ ଏହାକୁ ଘଟିବା ବିଷୟକୁ ସେମାନେ ଯେତେବେଳେ ଦେଖନ୍ତି, ଆହେ ଥୋମା ଏଠାକୁ ଭିତରକୁ ଆସ, ତଥାପି ସେ କିଛିଟା ବିଳମ୍ବ କରି ପକାଇଥିଲେ। ବର୍ତ୍ତମାନ ପୂର୍ବଭାସ ସହିତ କଥିତ ହୋଇଥିବା ଘଟଣାଗୁଡ଼ିକୁ ସଫଳ ହେଉଥିବା ବିଷୟକୁ ସେମାନେ ଯେତେବେଳେ ଦେଖନ୍ତି, ପୁଣି ପ୍ରଭୁ ସଦାପ୍ରଭୁ ଏପରି କହନ୍ତି ସେପରି ବିଷୟକୁ ଘଟିଥିବାର ଘଟଣାକୁ ସେମାନେ ଯେତେବେଳେ ଲକ୍ଷ୍ୟ କରନ୍ତି, ତତ୍ପରେ ସେମାନେ କହନ୍ତି, ତୁମମାନଙ୍କଠାରେ ଥିବା ତୈଳରୁ କିଛିଟା ତୈଳ ଆମମାନଙ୍କୁ ମଧ୍ୟ ଦିଅ, ଦେଖନ୍ତି ତ। ତଥାପି ପ୍ରଭାବ ସେ ବିଷୟଟିକୁ ଲକ୍ଷ୍ୟ କରନ୍ତୁ, କିନ୍ତୁ ପ୍ରଭାବ ସେ ବିଷୟକୁ ଲକ୍ଷ୍ୟ କରନ୍ତୁ। ବହୁଧା ମହାନ ବ୍ୟକ୍ତିଗଣ ସମବେତ ହୁଅନ୍ତି, ଆପଣମାନେ ସେମାନଙ୍କୁ ଏପରି କହୁଥିବା ଶୁଣନ୍ତି, ପ୍ରମୁଖ ବ୍ୟକ୍ତି ଅମୁକ ପୁଣି ଅମୁକ ପୁଣି ପ୍ରମୁଖ ବ୍ୟକ୍ତି ଅମୁକ ଆଉ ଅମୁକ, ଆମମାନଙ୍କ ସେହି ମହାନ ବ୍ୟକ୍ତିଟି ସେପରି ଆଦୌ କହନ୍ତୁ ନାହିଁ, ଆମମାନ ମଧ୍ୟରେ ଏପରି କେହି ନାହାନ୍ତି ଯିଏକି ସବୁଠାରୁ ଶ୍ରେଷ୍ଠ ବ୍ୟକ୍ତି ଅଟନ୍ତି, କେବଳ ଜଣେ ଶ୍ରେଷ୍ଠ ବ୍ୟକ୍ତି ଅଟନ୍ତି ଆଉ ସେହି ଜଣଙ୍କ ଈଶ୍ୱର ଅଟନ୍ତି, ଆମେମାନେ ଭାଇ ଏବଂ ଭଉଣୀଗଣ ଅଟୁ। ଯଦି ଆପଣଙ୍କର ଏପରି ଏକ ମଣ୍ଡଳୀର ପାଳକତ୍ୱ କାର୍ଯ୍ୟ ଆପଣ କରୁଅଛନ୍ତି ଯାହା ମଧ୍ୟରେ କେବଳ 5 ଜଣ ସଦସ୍ୟ ଅଛନ୍ତି, ତଥାପି ତାହା ଆପଣଙ୍କୁ କଦାପି କ୍ଷୁଦ୍ର ବ୍ୟକ୍ତିଟିଏ କରିନଥାଏ, ତାହା ତ ଆପଣଙ୍କୁ ଜଣେ ଭାଇ ବୋଲି ପରିଚିତ କରାଏ। ବୁଝନ୍ତୁ ଆପଣମାନେ ଈଶ୍ୱରଙ୍କ ବଚନ ପ୍ରତି ଯଦି ବିଶ୍ୱସ୍ତ ଥାନ୍ତି ତେବେ ତାହା ସେପରି ବିଷୟକୁ ପରିଚିତ କରାଏ, କଣ ଆଉ କିପରି ସେଥିରେ କିଛି କହିବାର ନାହିଁ, ଆପଣ ତଥାପି କ୍ଷୁଦ୍ର ହୋଇପଡ଼ନ୍ତି ନାହିଁ। ପରମେଶ୍ୱରଙ୍କଠାରେ ବଡ଼ କିମ୍ବା ସାନ ଏପରି କୌଣସି ସନ୍ତାନଗଣ ନାହାନ୍ତି, ସେମାନେ ସମସ୍ତେ ସନ୍ତାନଗଣ ଅଟନ୍ତି, ପୁଣି ସମଭାବରେ ଏକ ଅଟନ୍ତି। ଧ୍ୟାନ ଦିଅନ୍ତୁ, ପରମେଶ୍ୱର ସ୍ୱୟଂରୁ ମହିମାର ତେଜରେ ଭରପୁର ଜ୍ୟୋତିର୍ମୟ ସ୍ଥାନରୁ ଆମମାନଙ୍କ ଜଣେ ହେବାକୁ ଅବତୀର୍ଣ୍ଣ ହେଲେ, ତେଣୁ କିଏ ସର୍ବଶ୍ରେଷ୍ଠ ବ୍ୟକ୍ତି ଅଟନ୍ତି ତାକୁ ଧ୍ୟାନ ଦେଉଛନ୍ତି କି? ସେ ଗ୍ରହଣ କଲେ, ଜଣେ ଯାଜକଙ୍କ ରୂପକୁ ଧାରଣ କରିବା ନିମନ୍ତେ ଅବତୀର୍ଣ୍ଣ ହେଲେ ନାହିଁ, ମାତ୍ର ଜଣେ ଦାସରୂପୀ ହୋଇ ଅବତୀର୍ଣ୍ଣ ହେଲେ। ମାଟିର ଯେଉଁ ପିଣ୍ଡୁଳାଟିକୁ ସେ ସ୍ୱୟଂରୁ ନିର୍ମାଣ କରିଥିଲେ ତାହାକୁ ସେ ଧୋଇଥିଲେ, ପୀଡ଼ିତମାନଙ୍କର ପୁଣି ଅନ୍ୟମାନଙ୍କର ପାଦକୁ ସେ ଧୋଇଥିଲେ, ତେଣୁ ପ୍ରକୃତରେ କିଏ ଶ୍ରେଷ୍ଠ? ତଥାପି ସେହି ବ୍ୟକ୍ତିଗଣ ପ୍ରଭାବଶାଳୀ ଥିଲେ, ସେମାନେ ଆଦୌ କିଛି ବୁଝିଲେ ନାହିଁ, ସେମାନେ ବିଚାର କଲେ ଯେ କିଛିଟା ନୂତନ ବିଷୟ ଘଟିବାକୁ ଯାଉଅଛି ନୁହେଁ, ପରମେଶ୍ୱର ଯାହା କହିନଥିଲେ ତାହା ଘଟିବାକୁ ଯାଉଅଛି। ସେମାନେ ଭୁଲ କ୍ରମେ ଏଥିରେ ଅଗ୍ରସର ହୋଇଥିଲେ, ତାହା ଯେତେବେଳେ ଘଟିଥାଏ ସେହି ବିଷୟଟି ପ୍ରକୃତରେ ସବୁକିଛି ଉତ୍ସାହର କାରଣ ଅଟେ। ବହୁ ବର୍ଷ ପୂର୍ବେ ସେତେବେଳେ ଆରମ୍ଭ ହୋଇଥିଲା, ପ୍ରତ୍ୟେକ ସଂସ୍ଥା ସେମାନଙ୍କ ମଧ୍ୟରେ ଜନୈକ ଅଲୌକିକ ସୁସ୍ଥତାକାରୀଙ୍କୁ ନିହାତି ପକ୍ଷେ ଆବଶ୍ୟକ କରିଥିଲେ, ପ୍ରତ୍ୟେକ ସଂସ୍ଥା ଏହାଙ୍କୁ ତାହାଙ୍କୁ କିମ୍ବା ଅନ୍ୟଟିକୁ ହାସଲ କରିବାକୁ ଆଗ୍ରହୀ ହୋଇପଡ଼ିଥିଲେ, ପ୍ରତିଟି ସଂଗଠନ ଜଣେ ଦାଉଦଙ୍କୁ ହାସଲ କରିବାକୁ ତତ୍ପର ହୋଇପଡ଼ିଥିଲେ, ପ୍ରତ୍ୟେକ ଜଣ ଏହାକୁ ତାହାକୁ ପୁଣି ଅନ୍ୟଟାକୁ ହାସଲ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ତତ୍ପରେ କଣ ଯେ ଘଟିଥିଲା ସେ କଥାକୁ ଲକ୍ଷ୍ୟ କରନ୍ତି କି? ଏହି କ୍ଷେତ୍ରରେ ଯାହା କିଛି ଘଟିଥିଲା ଠିକ ସେହିପରି ଧରଣର କାର୍ଯ୍ୟଟିକୁ ତାହା ଘଟାଇଥିଲା, ସମାନ ଧରଣର ପ୍ରଭାବିତ କରିବା ବିଷୟଟିକୁ କାର୍ଯ୍ୟକାରୀ କରିଥିଲା। ଏହି ସମୟର ନିରୂପିତ ବଚନଟିକୁ ପୁଣି ଯେଉଁ ସମୟରେ ମଧ୍ୟ ସେମାନେ ବାସ କରି ରହୁଥିଲେ ତାହାକୁ ଅବହେଳା କରାଗଲା। ଧ୍ୟାନ ଦିଅନ୍ତୁ, ସେହି ସବୁର ବିଷୟ ନିମନ୍ତେ ଲେବୀୟମାନଙ୍କର ସ୍କନ୍ଧ ହିଁ ପରମେଶ୍ୱରଙ୍କ ଦତ୍ତ ଏକମାତ୍ର ଆଉ ପ୍ରମୁଖ ପନ୍ଥା ଥିଲା। ସେହି ଲେବୀୟମାନଙ୍କ ସ୍କନ୍ଧ ଉପରେ ଉକ୍ତ ସିନ୍ଧୁକଟିକୁ ରଖାଗଲା। ସେହି ସବୁରୁ ବାହାରେ ଥିବା ଯେକୌଣସି ବିଷୟ ଈଶ୍ୱରଙ୍କ ଯୋଜନାର ବିରୋଧରେ ଥିଲା, ସେ ଯାହା କିଛି ଅର୍ଥ ପ୍ରକାଶ କରିଥିଲେ ତାହା ହିଁ ସେ କହିଥିଲେ। ପରମେଶ୍ୱର କଦାପି ପରିବର୍ତ୍ତନ ହୁଅନ୍ତି ନାହିଁ, ସେହି କାରଣରୁ ତାଙ୍କ ବଚନ ସହିତ ସୁସ୍ଥିର ହୋଇ ରହନ୍ତୁ। ହଁ, ମୋ ପାଖରେ ବାଇବଲର ପଦପର୍ବଟିଏ ତା ସମ୍ବନ୍ଧରେ ରହିଅଛି, ଏହାକୁ ଆପଣମାନେ ଯଦି ଲେଖିଦେବାକୁ ଚାହାନ୍ତି ତେବେ ତାହା ପ୍ରଥମ ବଂଶାବଳୀର 15:15 ଅଟେ। ଲକ୍ଷ୍ୟ କରନ୍ତୁ, ସେହି କ୍ଷେତ୍ରରେ ପରମେଶ୍ୱରଙ୍କ ଆଜ୍ଞାକାରୀ ହୋଇ ତାଙ୍କର ପଶ୍ଚାତଗାମୀ ହେବାର ଆଚରଣକୁ ଲକ୍ଷ୍ୟ କରନ୍ତୁ। ଏହାକୁ ଆପଣମାନେ ନିଜର ବିଚାର ବୁଦ୍ଧିରେ ତାଳମେଳ କରି ରଖନ୍ତୁ ବୋଲି ମୁଁ ଚାହେଁ। ପରମେଶ୍ୱରଙ୍କ ସକଳ ଆଜ୍ଞାକୁ ପ୍ରତିପାଳନ କରିବା ନିମନ୍ତେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଯେକୌଣସି ବିଷୟକୁ ନ୍ୟାୟୋଚିତ ଭାବେ କରିବା ନିମନ୍ତେ ପରମେଶ୍ୱରଙ୍କ ନିମନ୍ତେ ଏକ ସେବାର କାର୍ଯ୍ୟକୁ ଉଚିତ ଢଙ୍ଗରେ କରିବା ନିମନ୍ତେ 5 ଆବଶ୍ୟକୀୟ ବିଷୟ ରହିଛି। ପରମେଶ୍ୱରଙ୍କ କାର୍ଯ୍ୟକୁ ଉଚିତ ପ୍ରକାର କରିବାକୁ 5 ଆବଶ୍ୟକ ବିଷୟ ନିଶ୍ଚିତ ଭାବରେ ରହିଅଛି। ତତ୍ପରେ ପରମେଶ୍ୱର ନିମନ୍ତେ ଦାଉଦ ଏକ ପ୍ରକାର ନିଶ୍ଚିତ କର୍ମକୁ କରୁଥିଲେ, କରିବା ପାଇଁ ଯାଇଥିବା ସକଳ ପ୍ରକାରର ଉଦ୍ୟମକୁ ସେ କାର୍ଯ୍ୟକାରୀ କରିଥିଲେ, କେବଳ ଈଶ୍ୱରଙ୍କୁ ସେ ଅଗ୍ରାହ୍ୟ କରି ଦୂରେଇ ରଖିଥିଲେ। ବୁଝନ୍ତି ତ, ଯାହା କିଛି ଉଦ୍ୟମ ଯଥାର୍ଥ ଥିଲା ସେପରି ଧରଣର ଏକ କର୍ମକୁ ସେ କରୁଥିଲେ। ପ୍ରଜାମଣ୍ଡଳୀ ପାଇଁ କିଛିଟା ଉତ୍ତମ ଧରଣର କାର୍ଯ୍ୟକୁ ସେ କରୁଥିଲେ, ମଣ୍ଡଳୀ ନିମନ୍ତେ କିଛିଟା ଉତ୍ତମ ଧରଣର କାର୍ଯ୍ୟକୁ ମଧ୍ୟ ସେ କରୁଥିଲେ। ତଥାପି 5 ଆବଶ୍ୟକୀୟ ବିଷୟ ନିହାତି ପକ୍ଷେ ରହିଅଛି, ସେଗୁଡାକୁ ଆପଣମାନେ ଯେ ମନେ ରଖନ୍ତୁ ତାହା ମୁଁ ଚାହେଁ। ଏହାକୁ କରିବା ନିମନ୍ତେ କେହି ଜଣେ ମନୁଷ୍ୟ ଯେ କେତେ ଅଧିକ ରୂପେ ବିଶ୍ୱସ୍ତ ଥାନ୍ତି ନା କାହିଁକି ସେଥିପାଇଁ କିଛି କହିବାର ନାହିଁ। ତଥାପି ପରମେଶ୍ୱରଙ୍କ ପାଇଁ ସେବାର କାର୍ଯ୍ୟଟିଏ କରିବା ନିମନ୍ତେ ଏହି 5 ଆବଶ୍ୟକୀୟ ବସ୍ତୁ ନିହାତି ପକ୍ଷେ ଗ୍ରହଣୀୟ। ସର୍ବପ୍ରଥମେ ଏହାକୁ କରିବା ନିମନ୍ତେ ତାହା ହିଁ ତାଙ୍କର ନିଶ୍ଚିତ ପୁଣି ନିରୂପିତ ସମୟଟି ହେବା ବାଞ୍ଛନୀୟ ଅଟେ। ପରି ହୋଇଥାନ୍ତା ମୂଷା ଯଦି ଆସି ଏପରି କହିଥାନ୍ତେ, ଭଲ କଥା, ଆମେ ଗୋଟିଏ ଜାହାଜ ନିର୍ମାଣ କରିବା, ପୁଣି ନୋହ ଯେପରି କରିଥିଲେ ଠିକ ତଦନୁସାରେ ତାହାକୁ ନୀଳ ନଦୀରେ ଭସାଇବା କି? ଜାହାଜଟିଏ ନିର୍ମାଣ କରିବା ପାଇଁ ନୋହଙ୍କ ସମୟର ଯୁଗଟି ଉଚିତ ଧରଣର ସମୟ ଥିଲା, ମାତ୍ର ଏହି ସମୟର ଯୁଗଟି ସେପରି ଧରଣର ଆଦୌ ନୁହେଁ। ଏପରି ହୋଇଥାନ୍ତା ଯୀଶୁ ଯଦି ଆସି ସେପରି କହିଥାନ୍ତେ, ଆମମାନେ ଯେ କଣ କରିବା ତାହା ଘେନି ମୁଁ ତୁମମାନଙ୍କୁ କହିବି, ମୂଷା ଯେପରି କରିଥିଲେ ଆମେ ଠିକ ସେହିପରି ଭାବରେ ପର୍ବତ ଉପରକୁ ଚଢ଼ିଯିବା, ପୁଣି ବ୍ୟବସ୍ଥାର ଏକ ନୂତନ ସଂକଳନକୁ ଲାଭ କରିବା କି? ଦେଖନ୍ତି କି, ଓହୋ ହଁ, ତାହା ହିଁ ସେ ତ ସେହି ବ୍ୟବସ୍ଥାଟି ସ୍ୱୟଂରୁ ଥିଲେ। ଲକ୍ଷ୍ୟ କରନ୍ତି କି, ଆପଣମାନଙ୍କୁ ତାଙ୍କରି ନିରୂପିତ ସମୟକୁ ଉପସ୍ଥିତ ହେବା ବାଞ୍ଛନୀୟ ଅଟେ, ଏହା ତାଙ୍କରି ଯୋଗ୍ୟ ସମୟରେ ହେବା ଉଚିତ ଅଟେ, ତାଙ୍କର ସୁଯୋଗ୍ୟ ସମୟ ପୁଣି କାଳରେ ଅବସ୍ଥିତ ହେବା ଆବଶ୍ୟକ ଅଟେ। ଆପଣମାନେ ସେ କଥାକୁ ବୁଝିଲେ କି? ଏହାକୁ ନିଶ୍ଚିତ ରୂପେ ଆପଣାର ଯୋଗ୍ୟ ସମୟ ହେବାକୁ ଅଛି, ପୁଣି କାର୍ଯ୍ୟଟିକୁ ନିହାତି ପକ୍ଷେ ଆପଣାର ନିରୂପିତ ସମୟରେ ହେବା ବାଞ୍ଛନୀୟ ଅଟେ। ତତ୍ପରେ ଯେଉଁ ବଚନଟିକୁ ପ୍ରଚାରିତ କରାଯାଇ ସାରିଅଛି ଏହାକୁ ଠିକ ତାହାରି ଅନୁସାରେ ହେବା ବାଞ୍ଛନୀୟ ଅଟେ, ଏହାକୁ ଠିକ ସେହିପରି ଭାବରେ ହେବାଟା ବାଞ୍ଛନୀୟ, ଏହାକୁ ଏପରି ଭାବରେ କରିବା ଉଚିତ, ଏପରି ଭାବରେ ହେବା ଉଚିତ, ଅନ୍ୟଟିର ଉପାୟରେ ହେବା ଉଚିତ। ଆପଣ ଏପରି କେତେ ଯେ କହନ୍ତି ସେ କଥାକୁ ମୁଁ ଆଦୌ ଭୃକ୍ଷେପ କରେ ନାହିଁ, ଏହାକୁ ତାଙ୍କର ବାକ୍ୟାନୁସାରେ ହେବାଟା ଆବଶ୍ୟକ, ତାଙ୍କର କାଳ ପୁଣି ତାଙ୍କ ନିରୂପିତ ସମୟରେ ହେବା ଉଚିତ। ତତ୍ପରେ ତାଙ୍କରି ଦ୍ୱାରା ନିର୍ବାଚିତ ହୋଇ ସାରିଥିବା ସେହି ବ୍ୟକ୍ତିଙ୍କ ଦ୍ୱାରା ଏହାକୁ କାର୍ଯ୍ୟକାରୀ ହେବା ବାଞ୍ଛନୀୟ, ଯାହାଙ୍କ ଦ୍ୱାରା ସେ ଏହାକୁ କାର୍ଯ୍ୟକାରୀ କରିବେ। ଏତେ ଜଣ ମାନ୍ୟଗଣ୍ୟ ବ୍ୟକ୍ତି ରହିଅଛନ୍ତି, ସେ କଥାକୁ ମୁଁ ଆଦୌ ଭୃକ୍ଷେପ କରେ ନାହିଁ। ସେଠାରେ ଦାଉଦ ରାଜା ଉପସ୍ଥିତ ଥିଲେ, ଯିଏକି ସେମାନଙ୍କ ମଧ୍ୟରୁ ଜଣେ ଅତି ମାନ୍ୟଗଣ୍ୟ ବ୍ୟକ୍ତି ରୂପେ ପରିଚିତ ଥିଲେ, ସେ ସେହି ରାଜ୍ୟର ଜଣେ ରାଜା ଥିଲେ। ତଥାପି ଏହାକୁ ସମ୍ପାଦନ କରିବା ନିମନ୍ତେ ଈଶ୍ୱରଙ୍କ ଏକ ନିରୂପିତ ପନ୍ଥା ଥିଲା, ପୁଣି ଏହାକୁ କିପରି ଭାବରେ ଯେ କରିବା କଥା ସେମାନଙ୍କୁ ସେ ବିଷୟରେ ସେ ମନ୍ତ୍ରଣା ଦେଇଥିଲେ, କିନ୍ତୁ ସେମାନେ ତାହାକୁ କରିବା ନିମନ୍ତେ ଅସଫଳ ହୋଇଥିଲେ। ଏହାକୁ ତାଙ୍କର ବଚନାନୁସାରେ ହେବା ଉଚିତ ଅଛି, ତାଙ୍କର ସମୟ ଅନୁସାରେ ହେବା ଉଚିତ, ତାଙ୍କର ଯୋଜନାନୁସାରେ ହେବା ଉଚିତ। ଏହାକୁ କାର୍ଯ୍ୟକାରୀ କରିବାକୁ ପୁଣି ପୁଣି ପ୍ରଚାରିତ କରିବାକୁ ସେ ଯେଉଁ ଯୋଗ୍ୟ ବ୍ୟକ୍ତିଙ୍କୁ ନିରୂପଣ କରିଅଛନ୍ତି କେବଳ ତାଙ୍କ ଦ୍ୱାରା ଏହାକୁ ସମ୍ପାଦିତ ହେବାକୁ ଅଛି। ମୂଷା ଏଥିରୁ ପଳାୟନ କରିବାକୁ ବଡ଼ ଚେଷ୍ଟା କରିଥିଲେ ଆଉ ସେପରି ଯୁକ୍ତି ବାଢ଼ି କହିଥିଲେ କୌଣସି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପ୍ରେରଣ କରନ୍ତୁ, ତଥାପି ଏହାକୁ ସମ୍ପନ୍ନ କରିବା ନିମନ୍ତେ ଈଶ୍ୱର ତ କେବଳ ମୂଷାଙ୍କୁ ହିଁ ନିରୂପଣ କରିଥିଲେ। ସେମାନେ ମଧ୍ୟରୁ ଅନେକ ସେପରି କରିଥିଲେ, ଏପରିକି ପାଉଲ ମଧ୍ୟ ଦାୟିତ୍ୱରୁ ଓହରି ଯିବାକୁ ଯତ୍ନ କରିଥିଲେ। ସେମାନଙ୍କ ମଧ୍ୟରୁ ଅନେକ ସେପରି କରିଥିଲେ, ତଥାପି ଏହାକୁ ସେହି ଜଣଙ୍କ ଦ୍ୱାରା ନିହାତି ପକ୍ଷେ ହେବାକୁ ଅଛି ଯାହାଙ୍କୁ ସେ ଏହାକୁ ସମ୍ପାଦନ କରିବାକୁ ମନୋନୀତ କରିଥାନ୍ତି। ସର୍ବପ୍ରଥମେ ଏହାକୁ ତାଙ୍କର ଭାବବାଦୀମାନଙ୍କ ନିକଟକୁ ଅବଶ୍ୟ ପ୍ରେରିତ ହେବାକୁ ଅଛି। ପରମେଶ୍ୱରଙ୍କ ବଚନ ତାଙ୍କର ଭାବବାଦୀମାନଙ୍କ ନିକଟକୁ ନିଶ୍ଚିତ ରୂପେ ପ୍ରେରିତ ହେବାର ଅଛି। ଆମୋସ 3:7 ପଦରେ ଲେଖା ଅଛି, ନିଶ୍ଚୟ ପ୍ରଭୁ ସଦାପ୍ରଭୁ ନିଜ ଗୁପ୍ତ ବିଷୟ ଆପଣା ଦାସ ଭବିଷ୍ୟତ ବକ୍ତାମାନଙ୍କ ପ୍ରତି ପ୍ରକାଶ ନ କଲେ କିଛି କରିବେ ନାହିଁ। ଏହା ଚତୁର୍ଥ ପ୍ରକାରର ବିଷୟ ଅଟେ। ସେହି ଭାବବାଦୀ ଜଣଙ୍କ ଈଶ୍ୱରଙ୍କ ବଚନ ଦ୍ୱାରା ନିହାତି ପକ୍ଷେ ପ୍ରକାଶନ ଲାଭ କରିବା ଉଚିତ। ଆପଣମାନଙ୍କର ପାଞ୍ଚଟି ବାଞ୍ଛନୀୟ ବିଷୟ ଏହା ହିଁ ଅଟେ। ଏହାକୁ ଠିକ୍ ସେହିପରି ଭାବରେ ହେବା ଉଚିତ। ଏହାକୁ ଯେଉଁ ନିରୂପିତ ସମୟରେ ହେବ ବୋଲି ସେ କହିଥାନ୍ତି, ଠିକ୍ ସେହି ଯୋଗ୍ୟ ସମୟରେ ପୁଣି ତାଙ୍କର ପ୍ରକୃତ ସମୟରେ ଏହାକୁ ହେବା ଉଚିତ। ତତ୍ପରେ ଯେଉଁ ବ୍ୟକ୍ତିଙ୍କୁ ସେ ଏଥିପାଇଁ ନିରୂପଣ କରନ୍ତି ଏହା କେବଳ ତାଙ୍କର ଦ୍ୱାରା ହିଁ ହେବା ଉଚିତ। ଯେହେତୁ ଏହା ଜଣେ ଭାବବାଦୀଙ୍କ ନିକଟକୁ ପ୍ରେରିତ ହୋଇଥାଏ, ତେଣୁ କରି ସେ ଭାବବାଦୀ ଜଣକ ସତ୍ୟନିଷ୍ଠ ଭାବେ ଜଣେ ପ୍ରକଟୀକୃତ ଭାବବାଦୀ ହେବା ଆବଶ୍ୟକ। ବାଇବଲରେ ସେମାନଙ୍କ ମଧ୍ୟରୁ ଏକାଧିକ ବ୍ୟକ୍ତିଙ୍କୁ ଆମମାନେ ଲକ୍ଷ୍ୟ କରୁ, ଏହା ଭାବବାଦୀଙ୍କ ନିକଟକୁ ପ୍ରେରିତ ହୋଇଥିଲା ନିଶ୍ଚିତ, ତଥାପି ଏହା ପ୍ରମାଣ ସିଦ୍ଧ ସତ୍ୟସିଦ୍ଧ ଭାବବାଣୀ ନଥିଲା। ଆମମାନଙ୍କର ଭାବବାଦୀ ଯୀଶୁଖ୍ରୀଷ୍ଟ ଅଟନ୍ତି। ବର୍ତ୍ତମାନ ଲକ୍ଷ୍ୟ କରନ୍ତୁ, ଏହାକୁ ନିଜର ବାଞ୍ଛିତ ପଦ୍ଧତି ଅନୁସାରେ କରିବା ଅଭିପ୍ରାୟରେ ଈଶ୍ୱର କିନ୍ତୁ ସେମାନଙ୍କଠାରେ ତାହାକୁ ଆଦୌ ପ୍ରକଟ କରିନଥିଲେ। ସେମାନେ ତ ଦାଉଦଙ୍କର ପଦ୍ଧତିକୁ ଗ୍ରହଣ କରିଥିଲେ, ସେମାନେ ତ ଯାଜକମାନଙ୍କ ମାର୍ଗକୁ ସ୍ୱୀକାର କରିନେଇଥିଲେ, ସେମାନେ ତ ଶାସ୍ତ୍ରଜ୍ଞାତାମାନଙ୍କର ପୁଣି ଈଶ୍ୱର ତତ୍ତ୍ୱବିତ୍ ମାନଙ୍କର ପନ୍ଥାକୁ ଗ୍ରହଣ କରିନେଇଥିଲେ, କିନ୍ତୁ ଈଶ୍ୱରଙ୍କ ମାର୍ଗକୁ ଅସ୍ୱୀକାର କରିଥିଲେ। ନାଥନ ଜୀବିତ ଥିଲେ, ପୁଣି ସେହି ସମୟରେ ସେ ଜଣେ ଭାବବାଦୀ ଥିଲେ। ତତ୍ପରେ ଏହାକୁ ଯେ କିପରି ଭାବରେ ପ୍ରକୃତରେ କରିବାର କଥା ଥିଲା ସେ ବିଷୟଟି ନାଥନ ସେମାନଙ୍କୁ ଅବଗତ କରାଇଥିଲେ। ମାତ୍ର ଧ୍ୟାନ ଦିଅନ୍ତୁ, ନାଥନଙ୍କ ସହିତ କିଛି ପରାମର୍ଶ ନ କରି ସେମାନେ ଏହାକୁ କାର୍ଯ୍ୟକାରୀ କରିଥିଲେ। ନାଥନଙ୍କର ଯେ ପରାମର୍ଶ ନିଆଯାଇଥିଲା ସେ ବିଷୟରେ ବାକ୍ୟର କୌଣସି ସ୍ଥାନରେ କିଛି ହେଲେ ଲେଖା ନାହିଁ। ସବୁକିଛି ପ୍ରଭାବ ପୁଣି ସବୁକିଛି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା। ଆରେ ବା, ସେହି ଗୀତଟିକୁ ମୁଁ ଚିନ୍ତା କରେ, ଆସନ୍ତୁ ଗାଇବା। ସକଳ ହୃଦୟ ଯେତେ ପ୍ରଜ୍ୱଳିତ, ହେ ପ୍ରଭୁ ମୋତେ ସାହାଯ୍ୟ କରନ୍ତୁ, ମୋହର ଗର୍ବରୁ ମୋତେ ବିନମ୍ର ହେବାକୁ ଅନୁଗ୍ରହ କରନ୍ତୁ, ଅବଶିଷ୍ଟଙ୍କ ସହିତ ଗମନ କରାଇବା ପାଇଁ ଆପଣଙ୍କ ନାମକୁ କେବଳ ଡାକିବା ନିମନ୍ତେ। ଅନ୍ୟମାନେ ଯାହା କରନ୍ତି ତାହାକୁ ନିର୍ଭର କରିବାକୁ ତାହାକୁ ନିର୍ଭର ନ କରିବାକୁ ସାହାଯ୍ୟ କରନ୍ତୁ। ଆପଣଙ୍କଠାରୁ ଉତ୍ତର ପାଇବାକୁ ପ୍ରାର୍ଥନାରେ ଅପେକ୍ଷାରତ ହୋଇ ରହିବାକୁ ଦିଅନ୍ତୁ। ବୁଝନ୍ତି ତ, ଏହାର ଅସଲି ପନ୍ଥା ତାହା ହିଁ ଅଟେ। ଏହାକୁ ବିଶ୍ୱାସ କରାଯିବା ସମୟରୁ ତାହାକୁ ଠିକ୍ ସେହିପରି ଭାବରେ ଘଟୁଥିବା ବିଷୟକୁ ମୋତେ ଲକ୍ଷ୍ୟ କରିବାକୁ ଦିଅନ୍ତୁ। ଦାଉଦଙ୍କ ମାଧ୍ୟମରେ ସେହି ସବୁ ଗୁପ୍ତ ମନୋରଥକୁ ପରମେଶ୍ୱର ସେମାନଙ୍କ ନିକଟରେ ପ୍ରକଟ କଲେ, ତତ୍ପରେ ସେବକଗଣଙ୍କ ଦ୍ୱାରା ମଧ୍ୟ ସେପରି କଲେ, ପୁଣି ଲୋକମାନଙ୍କ ଦ୍ୱାରା ଆଉ ସହସ୍ରପତିମାନଙ୍କ ଦ୍ୱାରା ପୁଣି ଶତପତିମାନଙ୍କ ଦ୍ୱାରା ତାହାକୁ ପ୍ରକଟ କଲେ। କିନ୍ତୁ ନାଥନ, ଯିଏକି ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି ତାହାର ସହିତରେ ଥିଲେ, ତାଙ୍କ ଦ୍ୱାରା ପ୍ରକଟ କରିନଥିଲେ। ଆଉ ପ୍ରଭୁ ସଦାପ୍ରଭୁ ଏପରି ପ୍ରତିଜ୍ଞା କରି କହିଥିଲେ କଣ ଯେ କରିବା କଥା, ସର୍ବପ୍ରଥମେ ଆପଣଙ୍କ ଭାବବାଦୀଙ୍କ ନିକଟରେ ପ୍ରକଟ ନ କଲା ପର୍ଯ୍ୟନ୍ତ ପରମେଶ୍ୱର କିଛି କରିବେ ନାହିଁ। ସେମାନେ ଯେ କଣ କରିଥିଲେ ସେ କଥାକୁ ଆପଣମାନେ ଲକ୍ଷ୍ୟ କଲେ କି, ସେମାନେ ପରମେଶ୍ୱରଙ୍କ ବାକ୍ୟରୁ ଦୂରକୁ ଚାଲିଯାଇଥିଲେ, ସେଠାକୁ ଚାଲିଗଲେ, ପୁଣି ଏକ ନୂତନ ଶକଟ ଉପରେ ସେହି ସିନ୍ଧୁକଟିକୁ ଥୋଇଲେ। ବୁଝନ୍ତି ତ, ତେଣୁ ପରମେଶ୍ୱରଙ୍କ ଦ୍ୱାରା ନିରୂପିତ ପନ୍ଥା ପୁଣି ଆଦେଶରୁ ବିପଥଗାମୀ ହୋଇ ସେମାନେ ଏହାକୁ ସଫଳ କରିବାକୁ ଅଗ୍ରସର ହେଲେ। ହେ ବନ୍ଧୁଗଣ, ଆଜିକାଲିର ସମସ୍ୟା ତାହା ହିଁ ଅଟେ। ସେହି କାରଣରୁ ଆମମାନଙ୍କ ମଧ୍ୟରେ ଏତେ ବହୁଳ ପରିମାଣର ଉଦ୍ଦୀପନା ସଭା ପୁଣି ଧର୍ମଯୁଦ୍ଧ ଗୁଡାକ ଦେଖିବାକୁ ମିଳୁଛି, ତଥାପି କୌଣସି ପ୍ରକାରର ଫଳ ନାହିଁ। ଅଧିକ ରୂପେ ଅସଦାଚରଣର କାର୍ଯ୍ୟ, ଅଧିକ ପାପ, ପୁଣି ସବୁକିଛି ଅଧିକ ପରିମାଣରେ। ମୁଁ ଆପଣମାନଙ୍କୁ କହି ରଖେ ଯେ ଏହି ରାଷ୍ଟ୍ରଟିର ସର୍ବନାଶ ହୋଇସାରିଅଛି। କେବଳ ଯେ ଏହି ରାଷ୍ଟ୍ରଟି ସେପରି ନୁହେଁ, ମାତ୍ର ଅନ୍ୟାନ୍ୟ ରାଷ୍ଟ୍ରଗୁଡ଼ାକର ମଧ୍ୟ ସର୍ବନାଶ ଘଟିଛି। ଏହି ରାଷ୍ଟ୍ରଟି ପୂର୍ବବର୍ତ୍ତୀ ଯୁଗରେ ଉଭାନ ହୋଇଥିବା ଇଂଲଣ୍ଡ ଦେଶ ପରି ଅଟେ। ଅନ୍ୟାନ୍ୟ ରାଷ୍ଟ୍ରଗୁଡ଼ିକ ପରି ବେଶ୍ୟାବୃତ୍ତିରେ ଲିପ୍ତ ହୋଇସାରିଅଛି। ସୁଦୂରବର୍ତ୍ତୀ ସ୍ଥାନ ମୋଜାମ୍ବିକରେ ଘଞ୍ଚ ଅରଣ୍ୟ ମଧ୍ୟରେ ସଭ୍ୟତାରୁ 480 ମାଇଲ ଦୂରବର୍ତ୍ତୀ ଇଲାକାରେ ସୁକୁମାର ପିଲାଗୁଡ଼ିକ ଏଲଭିସ୍ ପ୍ରେସ୍ଲିର ଗୀତ ଗୁଡାକ ଶୁଣୁଛନ୍ତି, ଆପଣଙ୍କ ମୁଣ୍ଡକୁ ଝୁମାଉଛନ୍ତି, ପୁଣି ସେହିପରି ଭାବରେ ତଳକୁ ଉପର କରି ନାଚୁଅଛନ୍ତି, ସମସ୍ତ ରାତ୍ରି ସେପରି କରୁଅଛନ୍ତି, ଆସନ ଗୁଡାକର ସହିତ ଲାଗି ରହୁଛନ୍ତି, କିମ୍ବା 1000 ମାଇଲ ଦୂରତାକୁ ଛୋଟ କାଟ ବାହାନରେ ଏପରିକି ଏଲଭିସ୍ ପ୍ରେସ୍ଲିଙ୍କୁ ପାଛଟି ଆଣିବାକୁ ରୋଡେସିଆ ପର୍ଯ୍ୟନ୍ତ ଯାଉଅଛନ୍ତି। ଆଉ ସେମାନେ କହନ୍ତି ଯେ ସେ ଅତି ଧର୍ମପ୍ରାଣ ଅଟନ୍ତି, ସେ ଆଉ ପ୍ୟାଟ୍ ବୋନ୍ ତଥା ସେମାନଙ୍କ ପରି କେତେକ ଜଣ ସୁଦ୍ଧା ସେପରି ଅଟନ୍ତି। ଏହା ତ ବର୍ତ୍ତମାନ ଯୁଗର ପାଇଁ ଜିହୁଦା ପରି ସେମାନେ ଅଟନ୍ତି, କିନ୍ତୁ ସେ କଥାକୁ ସେମାନେ ଆଦୌ ଜାଣନ୍ତି ନାହିଁ। ଏହା ତ ତାହାର ସବୁଠାରୁ ଖରାପ ଆଚରଣର ପରିସ୍ଥିତି ଅଟେ। ପୁଣି ସେମାନେ ଯେ ନ୍ୟାୟୋଚିତ ଅଟନ୍ତି ଏପରି ବିଚାର କରନ୍ତି। ଏହି ଲାଉଦିକିଆ ମଣ୍ଡଳୀର ଯୁଗକୁ ଯୀଶୁ ଏପରି କହିନଥିଲେ କି ତୁମ୍ଭେ ଉଲଙ୍ଗ, ଅଭାଗା, ଦିନହୀନ, ଅନ୍ଧ ଅଟ, ପୁଣି ତୁମେ ଏହାକୁ ଜାଣ ନାହିଁ, ସେ ଏହାକୁ ଆଦୌ ଜାଣେ ନାହିଁ। ଆଚ୍ଛା, ତେବେ ଆଫ୍ରିକାରେ ପେଣ୍ଟିକୋଷ୍ଟାଲ କିଶୋର କିଶୋରୀମାନେ ପୁଣି ସେହି ଦେଶର ସର୍ବତ୍ର ଥିବା ପିଲାମାନେ ଏପରି କହନ୍ତି, ତଥାପି ଏଲଭିସ୍ ପ୍ରିସ୍ଲେ ଆପଣମାନେ କଦାପି ଶୁଣିଥିବା ସବୁଠାରୁ ସୁମଧୁର ସଙ୍ଗୀତକୁ ସେ ଗାନ କରନ୍ତି। ଏଥିରେ ସନ୍ଦେହ କରିବାର କିଛି କାରଣ ନାହିଁ ଯେ ଦାଉଦ ମଧ୍ୟ ଯେପରି ଆଚରଣ ଦେଖାଇଥିଲେ ଠିକ୍ ସେହିପରି ଧରଣର ଏକ ଆଚରଣ। ନିଃସନ୍ଦେହ ଭାବେ ଗାୟକଗଣ ଯେପରି କାର୍ଯ୍ୟ କରିଥିଲେ ଠିକ୍ ସେହିପରି ଧରଣର ଏକ ବ୍ୟବହାର ନିଶ୍ଚୟ, ତଥାପି ସମସ୍ତ ବସତି ଅଞ୍ଚଳକୁ ମୃତ୍ୟୁ ଦ୍ୱାରା ସଂହାର କରିବାକୁ ଏହା ଏକ କାରଣ ହୋଇଗଲା। ସେମାନେ ଯେ କେଉଁ ସ୍ଥାନରେ ପରିଣତ ହୋଇଥିଲେ ସେଟାକୁ ଧ୍ୟାନ ଦିଅନ୍ତୁ। ବନ୍ଧୁଗଣ, ଆଜିକାଲି ଆମମାନେ କେଉଁ ସ୍ଥାନରେ ଯେ ଆସି ପହଞ୍ଚି ସାରିଛୁ ସେ କଥାକୁ ଆପଣମାନେ ଧ୍ୟାନ ଦିଅନ୍ତି କି? ଏହାକୁ ସମ୍ପନ୍ନ କରିବାକୁ ପରମେଶ୍ୱରଙ୍କ ମୂଳ ପନ୍ଥାଟି ଲେବିଆମାନଙ୍କର ସ୍କନ୍ଧ ଥିଲା, କିନ୍ତୁ ସେମାନେ ଏହାର ପରିବର୍ତ୍ତେ ନିୟମର ସିନ୍ଧୁକଟିକୁ ଏକ ନୂତନ ସକଟ ଉପରେ ଥୋଇଥିଲେ। ଏହା କଦାପି ଲାଭଦାୟକ ହେବ ନାହିଁ, ସେମାନେ ଉଚିତ ପନ୍ଥାଙ୍କ ସହିତ ଆଦୌ ପରାମର୍ଶ କରିନଥିଲେ, ବୁଝନ୍ତି ତ? ତେଣୁ ସେମାନେ ତହିଁରୁ ଦୂରେଇ ଗଲେ, ପୁଣି ଏକ ଭ୍ରାନ୍ତ ପଥର ଅନୁଗାମୀ ହେଲେ। କେହି ଜଣେ ବ୍ୟକ୍ତି ସେ ଯେ କେତେ ଅଧିକ ରୂପେ ବିଶ୍ୱସ୍ତ ଥାନ୍ତି ସେଥିରେ କିଛି ହେଲେ ଯାଇ ଆସେ ନାହିଁ। ତାଙ୍କ ନିରୂପିତ ପନ୍ଥାରୁ ଦୂରେଇ ଯାଇ ଈଶ୍ୱରଙ୍କ ପାଇଁ ସେବା କାର୍ଯ୍ୟଟିଏ କରିବାକୁ ଯତ୍ନ କରନ୍ତି, କିମ୍ବା ତାଙ୍କ ଦ୍ୱାରା ଏ ବିଷୟରେ ପ୍ରଗଟିତ ହୋଇଥିବା ପନ୍ଥାନୁସାରେ ନ କରନ୍ତି, ତେବେ ସେମାନେ ଏଥିରେ ସର୍ବଦା ଅସଫଳ ବରଣ କରନ୍ତି। ଏଥିରେ ପରମେଶ୍ୱର ନିଜର ବାଞ୍ଛିତ ପନ୍ଥାକୁ ନିରୂପଣ କରନ୍ତି। ହେ ମାନବ, ତୁମ୍ଭେ ଯେ କେତେ ବିଶ୍ୱସ୍ତ ଏଥିପାଇଁ ଅଟ ସେଥିରେ କିଛି କହିବାର ନାହିଁ, ତଥାପି ଏଥିରୁ ଦୂରେଇ ରହି ତୁମେ ଯଦି କିଛି ଚେଷ୍ଟା କରିବାକୁ ଚାହଁ ତେବେ ସେଥିରେ ତୁମେ ଅବଶ୍ୟ ଅସଫଳ ହେବ। ବାଲାମଙ୍କ ସମୟରେ ବାଲାମ ଯେପରି କରିଥିଲେ ଏହା ଠିକ୍ ସେପରି ଧରଣର ବିଷୟ ପ୍ରାୟ। ସେହି ଭାଓବାଦୀ ବାଲାମଙ୍କୁ ପରମେଶ୍ୱର ନିର୍ଦ୍ଦେଶ ଦେଇ କହିଥିଲେ, ସେ ଜଣେ ଭାବବାଦୀ ଥିଲେ, ଭାଓବାଦୀ ବାଲାମ ବୋଲି ଜଣାଶୁଣା ଥିଲେ, ସେ ଜଣେ ଭାବବାଦୀ ଥିଲେ। ଆଉ ବାକ୍ୟ ତାଙ୍କ ନିକଟକୁ ଅବିକଳ ରୂପେ ପ୍ରେରିତ ହେଲା, କହିଲେ ସେହି ସ୍ଥାନକୁ ଆଦୌ ଯାଅ ନାହିଁ, ସେମାନେ ମୋହର ମନୋନୀତ ଗଣ ଅଟନ୍ତି, ସେମାନେ ମୋହର ନିର୍ବାଚିତ ଗଣ ଅଟନ୍ତି। ତତ୍ପରେ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କର ପ୍ରବୋଚନାରେ ବାଲାମ ପଡ଼ିଗଲେ, ସେନାଧ୍ୟକ୍ଷଙ୍କ ପୁଣି ପ୍ରଚାରକମାନଙ୍କର ଆଉ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ପ୍ରବୋଚନାରେ ସେ ପଡ଼ିଗଲେ। ଆଉ ସେ କହିଲେ, ଆଚ୍ଛା ତେବେ ମୁଁ କରିବି, ମୁଁ ତୁମମାନଙ୍କୁ ମନ୍ତ୍ରଣା ଦେବି, ରାଜା ଏପରି କରିବେ। ଦାଉଦଙ୍କ ସମୟ ପରି ନମୁନାକୁ ଆଜିକାଲିର ନମୁନା ସହିତ ସମକକ୍ଷ ଥିବାର ବିଷୟକୁ ଲକ୍ଷ୍ୟ କରନ୍ତୁ, ପ୍ରତ୍ୟେକ ବିଷୟକୁ ଏକ ନମୁନା ସଦୃଶ ଦେଖନ୍ତୁ, ତତ୍ପରେ ଆପଣମାନେ ଏହାକୁ ବୁଝିଯିବେ। ଆପଣମାନେ ଏହାକୁ ଲକ୍ଷ୍ୟ କରନ୍ତି କି? ତେବେ ଆମେନ୍ ବୋଲି କହନ୍ତୁ। ଦେଖନ୍ତୁ, ଏହା ଠିକ୍ ବର୍ତ୍ତମାନର ଯେ ଅବସ୍ଥା ସେ କଥାକୁ ଲକ୍ଷ୍ୟ କରନ୍ତୁ। ତଥାପି ପାଳକଗଣ ଏପରି କହିଥିଲେ, ଯାଜକଗଣ ଏପରି କହିଥିଲେ, ଶାସ୍ତ୍ରଜ୍ଞାତାଗଣ ଏପରି କହିଥିଲେ, ଈଶ୍ୱର ତତ୍ତ୍ୱବିତ ଏପରି କହିଥିଲେ, ଏହା ହିଁ ନିରୂପିତ ପନ୍ଥା ଅଟେ, ଏହାକୁ କାର୍ଯ୍ୟକାରୀ କରିବାଟା ଆବଶ୍ୟକ ଅଟେ। କିନ୍ତୁ ତାହା ତ ସେପରି ଧରଣର ଆଦୌ ନଥିଲା, ତାହା ସେପରି ପନ୍ଥାଟିଏ କଦାପି ଯେ ନଥିଲା, ଏହା ସେପରି ପ୍ରଣୀତ ହୋଇଥିଲା। ପୁଣି ପରମେଶ୍ୱର ବାଲାମଙ୍କୁ କହିଥିଲେ, ଆଉ ସର୍ବପ୍ରଥମେ ସେ ଜଣେ ଭାବବାଦୀ ଥିଲେ, ସେ ତାଙ୍କୁ କହିଥିଲେ, ସେଠାକୁ ଆଦୌ ଯାଉ ନାହିଁ, ତଥାପି ସମସ୍ତ ଜନତାର ପ୍ରଭାବ, ସେହି ଅନ୍ୟାନ୍ୟ ବ୍ୟକ୍ତିଗଣଙ୍କର ପ୍ରଭାବ, ତାଙ୍କୁ ପରମେଶ୍ୱରଙ୍କ ଦ୍ୱାରା ଯାହା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ତାହାର ବିପରୀତ କାର୍ଯ୍ୟ କରିବା ନିମନ୍ତେ ପ୍ରେରିତ କଲା। ପୁଣି ଉଦ୍ଦୀପନାର ପରିବର୍ତ୍ତେ ତାହା ଅଭିଶାପର ଉଦ୍ଦେଶ୍ୟ ହୋଇ ପରିଚିତ ହେଲା। ଓହୋ, ନିଶ୍ଚିତ ରୂପେ ସେ ସେହି ସ୍ଥାନକୁ ଯାଇ ପହଞ୍ଚିଥିଲେ। ପୁଣି ଏପରି କହି ମଣ୍ଡଳୀକୁ ପରିଚିତ କଲେ ଯେ ଏତେବେଳେ ଟିକେ ଅପେକ୍ଷା କର, କିପରି ଧରଣ ବିଷୟ ସେ କଥାରେ ତୁମମାନେ ଜାଣ କି? କହିଲେ, ଆମମାନେ ମୟାବୀୟ ଗଣ ଅଟୁ, ଲୋଟଙ୍କର କନ୍ୟା ଯେ ଆମମାନଙ୍କର ରାଣୀ ଅଟନ୍ତି, ସେ କଥାକୁ ଆପଣମାନେ ମନେ ପକାନ୍ତୁ। ସେ ତ ଆମମାନଙ୍କର ମୂଳ ଅଟନ୍ତି, ଆମମାନେ ସମସ୍ତେ ଏକ ରକ୍ତର ଅଂଶୀ ଅଟୁ, ଆମମାନଙ୍କର ମଧ୍ୟସ୍ଥିତ ସକଳ ସଂଗଠନ ଏକ ପ୍ରକାରର ଅଟନ୍ତି। ସେହି ପ୍ରକାରର ଧାରଣା ସହିତ ଆଦୌ ସମ୍ପର୍କ ରଖନ୍ତୁ ନାହିଁ, ସେଥିରୁ ଦୂରେଇ ରହନ୍ତୁ, ବୁଝନ୍ତି ତ? ସୁତରାଂ ସେ ଏପରି କରି ଏପରି କହି ବୁଝାଇଥିଲେ ଯେ ଆମେ ସମସ୍ତେ ଏକ ପ୍ରକାରର ଅଟୁ। ହଁ, ଆପଣଙ୍କର ପ୍ରଜାଗଣ ମୋହର ପ୍ରଜାଗଣ ତୁଲ୍ୟ ଅଟନ୍ତି, ଆମେ ପରସ୍ପର ମଧ୍ୟରେ ବୈବାହିକ ସମ୍ପର୍କକୁ ରଖିପାରିବା, ସୁତରାଂ ତଦ୍ୱାରା ଆମେ ଏକ ପ୍ରକୃତ ସର୍ବଜନୀନ ପରିଷଦର ଅଂଶୀ ହୋଇପାରିବା, ବୁଝନ୍ତି ତ? ଆମେ ସମସ୍ତେ ସେପରି ଭାବରେ ସମବେତ ହୋଇପାରିବା, ପୁଣି ମୂଳ ଅବସ୍ଥାକୁ ପୁନର୍ବାର ଫେରିଆସିପାରିବା। ସେପରି ଧରଣର କାର୍ଯ୍ୟକୁ ପରମେଶ୍ୱର ଶାପଗ୍ରସ୍ତ କଲେ, ସେପରି ଧରଣର ପାପଟି ଇସ୍ରାଏଲ ପାଇଁ ଅକ୍ଷମଣୀୟ ହେଲା। ଏହା ସେମାନଙ୍କ ଅବଶିଷ୍ଟ ଦିନମାନଙ୍କରେ ସେମାନଙ୍କ ସହିତ ଚିରସ୍ଥାୟୀ ହୋଇ ରହିଲା, ଏହା କଦାପି କ୍ଷମଣୀୟ ନହେଲା। ଏହାର ସହିତରେ ଥାଇ ସେମାନେ ପ୍ରାନ୍ତରରେ ହତ ହେଲେ ତାହା ନିରାଟ ସତ୍ୟ କଥା ଅଟେ। ଯେହେତୁ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଈଶ୍ୱରଙ୍କ ଦ୍ୱାରା ପ୍ରକଟିତ ହୋଇଥିବା ନିରୂପିତ ପନ୍ଥାକୁ ସେମାନେ ଗ୍ରହଣ କଲେ ନାହିଁ। ଧ୍ୟାନ ଦିଅନ୍ତୁ, ଏପରି ଧରଣର ଆଚରଣଟି ଯାହାକୁ ସେମାନେ ସମ୍ପାଦନ କଲେ ତାହା ସମଗ୍ର ଇସ୍ରାଏଲ ଜନତାକୁ ପ୍ରାନ୍ତର ମଧ୍ୟରେ ମୃତ୍ୟୁରେ ଆଘାତ କଲା। ଯୀଶୁ କହିଥିଲେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ମୃତ୍ୟୁବରଣ କରି ବିନାଶ ହେଲେ। ମୂଷାଙ୍କ ସହିତ ଯେଉଁମାନେ ସୁସ୍ଥିର ଭାବେ ରହିଥିଲେ ସେହି ଯୋଜନାଟିର ମଧ୍ୟରେ କେବଳ କାଲେବ ଆଉ ଜିହୋଶିଅ ସୁସ୍ଥିର ହୋଇ ରହିଥିଲେ। ପୁଣି ଥରେ ଲକ୍ଷ୍ୟ କରନ୍ତୁ, ସେଠାରେ ଦାଉଦ ଉପସ୍ଥିତ ଥିଲେ, ସେ କ'ଣ କଲେ ତାହାକୁ ବୁଝନ୍ତୁ। ଆଉ ସେ ଯେତେବେଳେ ତାହାକୁ ସେହିପରି ଭାବରେ ସମ୍ପନ୍ନ କଲେ ତାହା କ'ଣ ଘଟାଇଥିଲା? ଏହା ତ ବିଶ୍ୱାସଭାଜନ ଲୋକଙ୍କ ଉପରେ ମୃତ୍ୟୁର ଆଘାତକୁ କାର୍ଯ୍ୟକାରୀ କଲା। ମୁଁ ଏପରି ଧାରଣା କରେ ଯେ ଆମମାନେ ଅଦ୍ୟାବଧି ସମ୍ପର୍କ ସ୍ଥାପନର ଅବସ୍ଥାରେ ରହିଅଛୁ। ପୁଣି ରାଷ୍ଟ୍ର ବିଭିନ୍ନ ସ୍ଥାନରେ ଥାଇ ଆପଣମାନେ ଯେ ଏହାକୁ ଶୁଣନ୍ତୁ ତାହା ହିଁ ମୁଁ ଇଚ୍ଛା କରେ। ଏହି କର୍ମଟି ଯାହାକୁ ଦାଉଦ କଲେ, ଅର୍ଥାତ୍ ନାଥନଙ୍କ ସହିତ ଆଦୌ ପରାମର୍ଶ ନ କରି ପୁଣି ଏହା ପାଇଁ ପରମେଶ୍ୱରଙ୍କ ବଚନକୁ ଲାଭ ନ କରିବା ଯୋଗୁଁ ତାହା ବିଶ୍ୱାସଭାଜନ ଥିବା ପ୍ରଜାଙ୍କ ଉପରେ ମୃତ୍ୟୁକୁ ଘଟାଇଲା। ଆଜ୍ଞା, ହଁ, ସେ ଆପଣ ହସ୍ତ ବଢ଼ାଇଲେ, ଯାହାକି ନିୟମ ସିନ୍ଧୁକର ସମ୍ମୁଖରେ ଜୀବିତ ଅବସ୍ଥାରେ ଥିଲା, ତାହା ତାଙ୍କର ଭବନରୁ ବାହାରି ଆସିଥିଲା। ଆଉ ବଳଦଟି ଝୁଣ୍ଟି ପଡ଼ିଲା, ପୁଣି ନିୟମର ସିନ୍ଧୁକଟି ଢଳି ପଡ଼ିବାରେ ଲାଗିଲା। ସେମାନେ ଗୋଟିଏ ପ୍ରକାରର ବିଷୟରେ ପୂର୍ବରୁ ଭୁଲ କରିସାରିଥିଲେ, ଦ୍ୱିତୀୟ ପ୍ରକାର ଭୁଲଟିକୁ ପୁନଶ୍ଚ କଲେ। ପ୍ରଥମେ ସେମାନେ ନାଥନଙ୍କ ସହିତ କିଛି ପରାମର୍ଶ କଲେ ନାହିଁ, ଦ୍ୱିତୀୟ ପ୍ରକାରର ଭୁଲଟି ଏପରି କଲେ, ପରମେଶ୍ୱରଙ୍କ ବାକ୍ୟ ସହିତ ସେମାନେ କୌଣସି ପ୍ରକାରର ପରାମର୍ଶ ନ କରି ସେମାନେ ସେଠାକୁ ଗଲେ। ସେତେବେଳେ ସାମୁଏଲ ସେହି ସମୟର ନିରୂପିତ ଈଶ୍ୱରଙ୍କ ବଚନ ଥିଲେ, ଆଉ ସେ ପରମେଶ୍ୱରଙ୍କ ବାକ୍ୟ ସହିତ ଆଦୌ ପରାମର୍ଶ କରିନଥିଲେ। ତତ୍ପରେ ସେମାନେ ସେପରି କଲାଉଟାରେ ପରମେଶ୍ୱରଙ୍କ ବାକ୍ୟର ବିରୋଧରେ ଗଲେ। ତତ୍ପରେ ଏହି ଉତ୍ତମ ସ୍ୱଭାବ ବିଶିଷ୍ଟ ବ୍ୟକ୍ତି ଜଣକ, ଯିଏକି ତତ୍ତ୍ୱାବଧାରକ ଥିଲେ, ସେ ଜଣେ ବିଷପ ପରି ଥିଲେ। ବିଚାର କଲେ, ଆଚ୍ଛା, ତେବେ ଏହି କ୍ଷେତ୍ରରେ ପରମେଶ୍ୱରଙ୍କ ମନ୍ତ୍ରଣଟି ଯେ ଜରୁରୀ, ସେପରି ବିଷୟକୁ ମୁଁ ବିଚାର କରେ ନାହିଁ, ତାହାର ଆବଶ୍ୟକତାକୁ ମୁଁ ଚାହେଁ ନାହିଁ। ତେଣୁ ସେ ନିୟମ ସିନ୍ଧୁକ ଉପରେ ଆପଣଙ୍କର ହସ୍ତ ବିସ୍ତାର କଲେ, ଯେତେବେଳେ କି ସେ ଜଣେ ଲେବିୟ ନଥିଲେ, ତେଣୁ ସେ ମୃତ୍ୟୁବରଣ କଲେ। ତିନୋଟି ଆବଶ୍ୟକ ବିଷୟ ଥିଲା। ତେଣୁ ଆଜି ଅତି କଠୋରତାର ସହିତ ବିଚାର କରନ୍ତୁ, ପୁଣି ସଂଗଠନ ଗୁଡାକ ଆଜି ଯେ କ'ଣ କରିଅଛନ୍ତି ସେ କଥାକୁ ଲକ୍ଷ୍ୟ କରନ୍ତୁ, ବୁଝନ୍ତୁ। ସେମାନେ ଏହାକୁ ଅପଦସ୍ଥ କଲେ, ଏହାକୁ ଭ୍ରାନ୍ତଜନକ ଶିକ୍ଷା ବୋଲି କହିଲେ, ବୁଝନ୍ତି ତ? ସେମାନେ ଯେ କେଉଁ ପ୍ରକାରର ସ୍ଥାନରେ ଉପନୀତ ଅଟନ୍ତି ତାହାକୁ କେବଳ ଲକ୍ଷ୍ୟ କରନ୍ତୁ। ସେମାନେ ଆପଣମାନଙ୍କ ଦ୍ୱାରା ନିର୍ମିତ ସର୍ବଜନୀନ ପରିଷଦ ମଧ୍ୟରେ ସୁରକ୍ଷିତ ରୂପେ ରହିବେ। ଏହି ବାକ୍ୟକୁ ମତିଭ୍ରମର ବିଷୟ ବୋଲି ପରିଚିତ କରାନ୍ତି, ଯେତେବେଳେ ଈଶ୍ୱର ସ୍ୱୟଂ ଏହାକୁ ସତ୍ୟ କଥା ବୋଲି ପ୍ରକଟ କରୁଅଛନ୍ତି, ପୁଣି ଏହା ହିଁ ସତ୍ୟ କଥା ଅଟେ ବୋଲି ପ୍ରମାଣିତ କରୁଅଛନ୍ତି। ଆରେ ବା, ସେଠାରେ ସେମାନେ ଏକ ସଂଘବଦ୍ଧ ଦଳ ରୂପେ କେବଳ ଆବଦ୍ଧ ହୋଇ ରହିଅଛନ୍ତି। ସେମାନେ କ'ଣ କହନ୍ତି? ସେମାନେ ଯେ କାହା ବିଷୟରେ କାହା ବିଷୟରେ କଥାବାର୍ତ୍ତା କରୁଅଛନ୍ତି ସେ କଥାକୁ ସୁଦ୍ଧା ଜାଣନ୍ତି ନାହିଁ। ତାହା ନିରାଟ ସତ୍ୟ କଥା। ଆମମାନେ ପ୍ରକୃତରେ ବୁଝୁନା, ତଥାପି ଆମମାନେ ତାଙ୍କର ସକଳ ବଚନକୁ କେବଳ କହୁ। ପୁଣି ସେ ଯେ କାହା ସମ୍ବନ୍ଧରେ କହନ୍ତି ସେ କଥାକୁ ସେ ଭଲ ଭାବରେ ବୁଝନ୍ତି। ଲକ୍ଷ୍ୟ କରନ୍ତୁ, ମୁଁ ଏହାକୁ ବ୍ୟାଖ୍ୟା କରି ନପାରେ, କେହି ଜଣେ ହେଲେ ବ୍ୟକ୍ତି ସୁଦ୍ଧା ସେପରି କରିପାରନ୍ତି ନାହିଁ। ତଥାପି ସେ ତ ଏହାକୁ ପ୍ରଣୀତ କରନ୍ତି। ଯେତେବେଳେ ଧ୍ୟାନ ଦିଅନ୍ତୁ, ଏକାଧିକ ସଂଖ୍ୟକ ପୁଣି ଆଜିକାଲିର ଜଣେ ଅତି ବିଶ୍ୱସ୍ତ ବିଶ୍ୱାସୀ ବ୍ୟକ୍ତି ଯିଏକି ଖ୍ରୀଷ୍ଟଙ୍କ ନିକଟକୁ ଆସନ୍ତି, ଆପଣଙ୍କର ସର୍ବାନ୍ତକରଣ ସହିତ ଆସିବାକୁ ଇଚ୍ଛା କରନ୍ତି, ସେହିପରି ଭାବରେ ଆତ୍ମିକ ରୂପେ ହତ ମଧ୍ୟ ହୁଅନ୍ତି। ଏକାଧିକ ବିଶ୍ୱସ୍ତ ବ୍ୟକ୍ତି କ୍ୟାଥୋଲିକ ଉପାସନାଳୟକୁ ଯାଆନ୍ତି, ପୁଣି ଜଣେ ଖ୍ରୀଷ୍ଟିଆନ ହେବାକୁ ଆଗ୍ରହୀ ହୁଅନ୍ତି, ମେଥଡିଷ୍ଟ ସହଭାଗିତାକୁ ଯାଆନ୍ତି, ବ୍ୟାପ୍ଟିଷ୍ଟ ମଣ୍ଡଳୀକୁ, ଚର୍ଚ୍ଚ ଅଫ୍ କ୍ରାଇଷ୍ଟର, ପୁଣି ସକଳ ପେଣ୍ଟିକୋଷ୍ଟାଲ ସହଭାଗିତାକୁ ସୁଦ୍ଧା ଯାଆନ୍ତି। ବୁଝନ୍ତି ତ, ପୁଣି ଜଣେ ଖ୍ରୀଷ୍ଟିଆନ ହେବାକୁ ଚାହାନ୍ତି, ଏହା ଉପରେ ନିଜର ହସ୍ତକୁ ରଖନ୍ତି, ସେମାନଙ୍କ ସହିତ ଯୋଗଦାନ କରନ୍ତି। ଏହି ଘଟଣାକୁ ଘଟିଥିବାର କଥାକୁ ଦାଉଦ ଯେତେବେଳେ ଦେଖିଲେ, ତାହା ତାଙ୍କୁ ସଜାଗ କରି ପକାଇଲା। ତେଣୁ ହେ ଭାଇ, ସେ ବିଷୟରେ ଅତି ବିଳମ୍ବରେ ଆଦୌ ସଜାଗ ହୁଅନ୍ତୁ ନାହିଁ, କାରଣ ତଦ୍ୱାରା ସେ ଲକ୍ଷ୍ୟ କରିଥିଲେ ଯେ ମୃତ୍ୟୁ ସମ୍ପୂର୍ଣ୍ଣ ରୂପେ ସଂହାର କରିସାରିଥିଲା। ସକଳ ପ୍ରକାରର ଫଳକୁ ମୋତେ ଦେଖାନ୍ତୁ, ଉଦ୍ଦୀପନା ବୋଲି ପରିଚିତ ଥିବା ବିଷୟଟି କ'ଣ କରିଛି? ସକଳ ମଣ୍ଡଳୀକୁ ଲୋକମାନଙ୍କୁ ଫେରାଇ ଆଣୁଥିଲା, ରାଷ୍ଟ୍ରପତି କ'ଣ କରିଥିଲା, ବିଶ୍ୱାସୀମାନଙ୍କ ଦଳକୁ କ'ଣ କରିଥିଲା? ଏହା ଅନ୍ୟ କିଛି ଫଳପ୍ରଦ ବିଷୟକୁ ସମ୍ପୂର୍ଣ୍ଣ ନ କରି କେବଳ ନୂତନ ସଂଗଠନ ଗୁଡାକୁ ପ୍ରସ୍ତୁତ କରିଥିଲା, ପ୍ରତ୍ୟେକ କ୍ଷେତ୍ରରେ ସଂସ୍ଥାଗୁଡ଼ିକୁ ମୁଣ୍ଡ ଟେକାଇଥିଲା, ଅନେକ ସଦସ୍ୟଙ୍କୁ ପୁଣି ଅନ୍ୟାନ୍ୟ କେତେକ ବିଷୟକୁ ଦୃଷ୍ଟିଗୋଚର କରାଇଥିଲା।
ରାଷ୍ଟ୍ରଟି ଯଥୋଚିତ ପ୍ରକାର ଅଟେ କି ସେମାନେ ଯେ ଅଗ୍ରସର କରୁଥିଲେ, ଏପରି କହୁଥିଲେ, ଆମେରିକା, ହେ ଆମେରିକା, ଈଶ୍ୱର ତୁମକୁ ଆଶୀର୍ବାଦ କରନ୍ତୁ, ଏହା ଏକ ରାଷ୍ଟ୍ର, ଏକ ଖ୍ରୀଷ୍ଟିଆନ ରାଷ୍ଟ୍ର ଅଟେ। ଖ୍ରୀଷ୍ଟିଆନ ରାଷ୍ଟ୍ର ରୂପେ ବିବେଚିତ ହେବାର ବିଷୟରୁ ଏହା କୋଟି କୋଟି ମାଇଲ ଦୂରରେ ରହିଅଛି, ଏପରିକି ଏହା ଏଥିପାଇଁ ଆଦୌ ପ୍ରାର୍ଥନା କରେ ନାହିଁ। ପୁଣି ଏହାର ସମ୍ମୁଖରେ ଈଶ୍ୱରଙ୍କର ଯେଉଁ ପରାକ୍ରମୀ ଶକ୍ତିଗୁଡ଼ାକୁ କାର୍ଯ୍ୟକାରୀ କରାଯାଇଥିଲା, ତାହାକୁ ଦେଖିଥିଲେ ସୁଦ୍ଧା ଏହା ଆଦୌ ମନ ପରିବର୍ତ୍ତନ କରିବ ନାହିଁ, ମାତ୍ର ଅସ୍ୱୀକାର କରୁଅଛି, ଏହା ପାଇଁ ସକଳ ଦ୍ୱାରକୁ ବନ୍ଦ କରି ପକାଉଅଛି, ପୁଣି ଏଥିରୁ ଦୂରକୁ ଚାଲିଯାଉଅଛି। ତେଣୁ ଏହି ରାଷ୍ଟ୍ରଟି ପାଇଁ ମୁଁ କିପରି ପ୍ରାର୍ଥନା କରିପାରେ? ମୁଁ ତ ଏହାକୁ ପରମେଶ୍ୱରଙ୍କ ହସ୍ତରେ ସମର୍ପଣ କରେ। ସେ ଅଧିକରୁ ଅଧିକ ଦୂରକୁ ପଳାୟନ କରୁଅଛି, ବର୍ତ୍ତମାନ ଏହା ତ ବୁଡ଼ି ନିଶ୍ଚିନ୍ତ ହେବାକୁ ଯାଉଅଛି। କ'ଣ ଯେ ଘଟେ କେବଳ ତାହାକୁ ଲକ୍ଷ୍ୟ କରନ୍ତୁ। ଏକାଧିକ ବିଶ୍ୱସ୍ତ ବ୍ୟକ୍ତି ଯାଇ ଏକ ସଂଗଠନରେ ଯୋଗଦାନ କରନ୍ତି, କିମ୍ବା ଏକ ଦଳରେ, କିମ୍ବା ଯେ କେହି ବ୍ୟକ୍ତି ଯାହା କହନ୍ତି ସେଥିରେ ସଂଯୁକ୍ତ ହୁଅନ୍ତି, କିମ୍ବା କୌଣସି ଏକ ମତବାଦ ସହିତ ସମ୍ପର୍କ ରଖନ୍ତି, ପୁଣି ଆତ୍ମିକ ରୂପେ ସେମାନେ ତହିଁରେ ମୃତ୍ୟୁବରଣ କରନ୍ତି, ତଥାପି ଆପଣମାନେ ସେମାନଙ୍କୁ କିଛି ହେଲେ କହିପାରନ୍ତି ନାହିଁ। ସେହି ବିଷୟଗୁଡ଼ିକ ଯେ ସେମାନଙ୍କ ମଧ୍ୟରେ ପ୍ରବେଶ କରିଯାଉ, ଏହାର ସୁଯୋଗ ସେମାନେ ଦିଅନ୍ତି। କାହିଁକି? ଏହି ବିଷବଗଣ ଏହାକୁ କହିଥିଲେ, ଏହି ଜଣଙ୍କୁ ଏହାକୁ ସେପରି କହିଥିଲେ, ଏହି ଜଣଙ୍କ ଠିକ ଏହିପରି ଭାବରେ କହିଥିଲେ। ପୁଣି କେଉଁ ସ୍ଥାନରେ ଏହା ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି ସେପରି ଭାବେ ରହିଅଛି? ଈଶ୍ୱରଙ୍କ ବଚନରୁ ଆପଣମାନେ ସେମାନଙ୍କୁ ସେପରି ଭାବରେ ଦେଖାଇ ଦିଅନ୍ତୁ। କିନ୍ତୁ ଆମ୍ଭମାନଙ୍କର ପାୱକ ମହାଶୟ, ଆପଣଙ୍କର ପାୱକ ମହାଶୟ ଯେ କ'ଣ କହନ୍ତି ସେ କଥାକୁ ମୁଁ ଆଦୌ ମହତ୍ତ୍ୱ ଦିଏ ନାହିଁ। ମୁଁ କିମ୍ବା ଅନ୍ୟ ଯେ କେହି ବ୍ୟକ୍ତି ଯେ କ'ଣ କହନ୍ତି ସେ କଥାକୁ ସୁଦ୍ଧା ମୁଁ ଗୁରୁତ୍ୱ ଦିଏ ନାହିଁ। ତଥାପି ଈଶ୍ୱରଙ୍କ ଦ୍ୱାରା ପ୍ରକଟ ହୋଇସାରିଥିବା ବାକ୍ୟର ଏହା ବିରୋଧୀ ହୋଇଥାଏ। ସେହି ସମୟର, ଘଣ୍ଟାର, କାଳର, ସମାଚାରର, ପୁଣି ସେପରି ଅନେକ କିଛି ବିଷୟର ବିରୋଧୀ ହୋଇଥାଏ। ତେବେ ତାହାକୁ ପୂରାପୂରି ଭାବରେ ଭୁଲି ଯାଆନ୍ତୁ, ସେଥିରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ରହନ୍ତୁ। ତତ୍ପରେ ବିଚାର ଦିନରେ ମୋତେ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କ ଗହଣରେ ଉପସ୍ଥିତ ହେବାକୁ ଅଛି, ସେ କଥାକୁ ଆପଣମାନଙ୍କୁ ଜଣା। ତତ୍ପରେ ମୁଁ ଯେ ଜଣେ ବୟସ୍କ ବ୍ୟକ୍ତି, ସେଥିପାଇଁ ମୁଁ ଏହାକୁ ସଂକ୍ଷେପରେ କହିବି। ପୁଣି ସେ ଯାହା କିଛି କହିଥିଲେ ମୁଁ କେବଳ ତାହାର ଅନୁଗମନ କରେ। ମୁଁ ଯେ କ'ଣ କହିଥାଏ ତାହା ନୁହେଁ, ମାତ୍ର ସେ ଯାହା କହନ୍ତି ତାହା ହିଁ ନ୍ୟାୟୋଚିତ ବିଷୟ ଅଟେ, ଆଉ ମୁଁ ତ କେବଳ ତାହାର ଅନୁଗମନ କରେ। ସମସ୍ତ ରାଷ୍ଟ୍ରରେ ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ଆଜିକାଲି ଆମେ ଯେଉଁ ବିରାଟ ଧର୍ମସଭା ଗୁଡ଼ିକୁ ହାସଲ କରି ରହିଥିଲୁ, ସେଗୁଡ଼ାକ ପ୍ରତି ଟିକେ ଦୃଷ୍ଟିପାତ କରନ୍ତୁ। ଏଗୁଡ଼ାକ ଯେ ବ୍ୟର୍ଥତାର ପରିଚୟ ଅଟେ, ସେ ବିଷୟକୁ ଏହା ପ୍ରମାଣିତ କରିଅଛି। ପୁଣି ଲୁକ ସାତ ପର୍ବର ସାତ ପଦରେ ଯୀଶୁ ଏପରି କହିନଥିଲେ କି ସେମାନେ ବ୍ୟର୍ଥରେ ମୋହର ଉପାସନା କରନ୍ତି? ଦାଉଦ ବୃଥାରେ ନିୟମ ସିନ୍ଧୁତକୁ
ସେଠାକୁ ନେଇଥିଲେ। ବୃଥାରେ ଆହାବ ସେହି ଭାବାଦିଗଣଙ୍କୁ ପ୍ରଶିକ୍ଷିତ କରିଥିଲେ। ବୃଥାରେ ବାଲାମ ଅର୍ଥ ଗ୍ରହଣ କରିଥିଲେ। ମନୁଷ୍ୟର ରୀତିନୀତିକୁ ଧର୍ମର ଉପଦେଶ ବାଣୀ କହି ଶିଖାଉଅଛନ୍ତି, କିନ୍ତୁ ତାହା ତ ଈଶ୍ୱରଙ୍କ ସକଳ ଆଜ୍ଞା ଅଟେ, ଯାହାକି ମୂଲ୍ୟବାନ ଅଟେ। ପାପ ଯେ କିପରି ଧରଣର ବିଷୟ ସେଥିରେ କିଛି ନାହିଁ। ସେହି ପ୍ରଜାଗଣ ପ୍ରକୃତରେ ଅତି ବିଶ୍ୱସ୍ତ ଥିଲେ। ଆପଣମାନେ ସେ କଥାକୁ ବହୁଧା ଶ୍ରବଣ କରନ୍ତି, କହନ୍ତି ସେମାନେ ଅତ୍ୟଧିକ ରୂପେ ବିଶ୍ୱସ୍ତ ଅଟନ୍ତି, ତଥାପି ତାହା କୌଣସି ପ୍ରକାର କିଛି ମାତ୍ର ମହତ୍ତ୍ୱକୁ ପରିଚୟ କରାଏ ନାହିଁ। ଜିହୋବା ୱିଟନେସ୍, ସେଭେନ୍ଥ ଡେ ଆଡଭେଣ୍ଟିଷ୍ଟ, ପୁଣି ସେହିସବୁ ଭିନ୍ନ ଧରଣର ମତବାଦ ରାଜପଥ ଉପରକୁ ଓହ୍ଲାଇ ଆସନ୍ତି, ପୁଣି ଏପରି ମହାନ କର୍ମଗୁଡ଼ାକ କରନ୍ତି ଯାହାକି ଆମର ମଧ୍ୟରୁ କେହି ହେଲେ ସୁଦ୍ଧା କରିପାରିବ ନାହିଁ। କ୍ୟାଥୋଲିକ ରାଷ୍ଟ୍ରର ଗୋଟିଏ କୋଣରେ ଠିଆ ହୁଅନ୍ତି, ପୁଣି ଦାନ ସଂଗ୍ରହ କରନ୍ତି, ଆଉ ସେପରି ଧରଣର ଅନେକ କିଛି ଉତ୍ତମ କର୍ମ କରନ୍ତି, ସେପରି ଧରଣର ଅନ୍ୟାନ୍ୟ ବିଷୟ ମଧ୍ୟ କରନ୍ତି, ପୁଣି କୋଟି କୋଟି ଖର୍ବ ଖର୍ବ ସମ୍ପତ୍ତିର ଆଉ ଅର୍ଥର ଅଧିକାରୀ ଥାଇ ସୁଦ୍ଧା ଏଥିପାଇଁ ଦାନ ସଂଗ୍ରହ ରୂପକ ଭିକ୍ଷା କରନ୍ତି। ଏଥିରେ ସନ୍ଦେହ କରିବାର କିଛି କାରଣ ନାହିଁ ଯେ ସେମାନେ ବିଶ୍ୱସ୍ତ ଅଟନ୍ତି। ମଣ୍ଡଳୀ ଗୁଡାକ ବାହାରକୁ ଯାଆନ୍ତି, ପୁଣି ପ୍ରଚାରର କାର୍ଯ୍ୟ କରନ୍ତି, ତଥା ସେପରି ଧରଣର ଅନ୍ୟାନ୍ୟ କର୍ମକୁ ସୁଦ୍ଧା କରନ୍ତି। ତତ୍ପରେ ସେବକଗଣ ପ୍ରଚାର ମଞ୍ଚ ପରେ ଉପସ୍ଥିତ ରହନ୍ତି, ପୁଣି ସେମାନଙ୍କ ମଣ୍ଡଳୀରେ ନୂତନ ସଦସ୍ୟଗଣଙ୍କୁ ଯେପରି ଲାଭ କରିପାରନ୍ତି ଏଥିପାଇଁ ସକଳ ପ୍ରକାରର ଉଦ୍ୟମ କରନ୍ତି, ତଥାପି ଏହା ଏକ ନୂତନ ସିନ୍ଦୁକ ଅଟେ। ଅନୁସରଣ କରିବା ନିମନ୍ତେ କେବଳ ଏକମାତ୍ର ସିନ୍ଦୁକର ବ୍ୟବସ୍ଥା ରହିଛି, ଆଉ ତାହା ଈଶ୍ୱରଙ୍କ ବଚନ ଅଟେ। ସେହି ନିରୂପିତ ନିୟମ ସିନ୍ଦୁକରୁ ଅନ୍ୟ ଯାହା କିଛି ବିପରୀତ ବ୍ୟବସ୍ଥା ରହିଅଛି ତହିଁରୁ ଦୂରେଇ ରହନ୍ତୁ। ଏହା ତ ପରମେଶ୍ୱରଙ୍କ ସ୍କନ୍ଧରେ ନାହିଁ, ମାତ୍ର ଏକ ନୂତନ ଶକଟ ଉପରେ ରଖାଯାଇଅଛି, ତାହା ହିଁ ସତ୍ୟ କଥା। ସେହି ବ୍ୟବସ୍ଥାରୁ ଦୂରେଇ ରହନ୍ତୁ। ଏହା ସହିତ କୌଣସି ପ୍ରକାରର ସମ୍ପର୍କ ସ୍ଥାପନ କରି ରହିବାଟା ଆଦୌ ପ୍ରୟୋଜନ ନାହିଁ। ଆମମାନଙ୍କର ବିରାଟ ଧରଣର ଖ୍ରୀଷ୍ଟୀୟ ଧର୍ମଯୁଦ୍ଧ ଗୁଡ଼ାକରେ କୋଟି କୋଟି ସଂଖ୍ୟକ ବ୍ୟକ୍ତି ପାପ ସ୍ୱୀକାର କରିଅଛନ୍ତି, ତଥାପି ମୁଁ ଏଥିରେ ସନ୍ଦେହ ବ୍ୟକ୍ତ କରେ ଯେ ଏହି ବହୁଳ ସଂଖ୍ୟକ ଜନତାଙ୍କ ମଧ୍ୟରୁ କେବଳ 100 ଜଣ ବ୍ୟକ୍ତି ଏହାକୁ ବୋଧେ ଲାଭ କରିଥିବେ। ବୁଝନ୍ତୁ, ଗୋଟିଏ ମାତ୍ର ସୁଫଳ ଆଦୌ ଲାଭ ହୋଇନାହିଁ। ତତ୍ପରେ ପ୍ରତିଜ୍ଞା କରାଯାଇଥିବା ବାକ୍ୟ ପ୍ରତି ଲକ୍ଷ୍ୟ କରନ୍ତୁ। ଆପଣମାନେ ବିଚାର କରିବେ ଯେ ତାହା ବିଫଳ ହୋଇଗଲା, ପୁଣି ଆମମାନଙ୍କୁ ମଧ୍ୟ ଜଣା ଯେ ତାହା ବିଫଳ ହୋଇସାରିଛି। ଆଜିକାଲି ଆମମାନଙ୍କ ରାଷ୍ଟ୍ର ମଧ୍ୟରେ ପରିଚିତ ଥିବା ଉତ୍ସାହର ପୁନର୍ଜାଗରଣକାରୀଗଣଙ୍କ ମଧ୍ୟରୁ କେତେକ ମତବ୍ୟକ୍ତ କରି କହନ୍ତି ଯେ ଏହା ସମ୍ପୂର୍ଣ୍ଣ ରୂପେ ଅସଫଳ ହୋଇସାରିଛି। ଏହା ଯେ ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇସାରିଛି ସେ କଥାକୁ ମଣ୍ଡଳୀ ଜାଣେ। ପ୍ରତ୍ୟେକ ଜଣ ଏକଥାକୁ ଜାଣନ୍ତି ଯେ ତାହା ସମ୍ପୂର୍ଣ୍ଣ ଭାବରେ ଅକୃତ କାର୍ଯ୍ୟ ହୋଇସାରିଛି। ଆଚ୍ଛା, ତେବେ ଏହା ସେପରି କାହିଁକି, ଏହା କାହିଁକି ଅସଫଳ ହେଲା? ଏହା ତ ଏକ ଉତ୍ତମ ଉଦ୍ଦେଶ୍ୟର ନିମନ୍ତେ କରାଯାଇଥିଲା। ମହାନ ଖ୍ରୀଷ୍ଟୀୟ ଧର୍ମଯୁଦ୍ଧ ଗୁଡାକର ଉଦ୍ଦେଶ୍ୟ ଲୋକମାନଙ୍କୁ ଈଶ୍ୱରଙ୍କ ସମୀପକୁ କଢାଇ ଆଣିବା ନିମନ୍ତେ କେବଳ ଥିଲା। ତତ୍ପରେ କୋଟି କୋଟି ଜନତା ସେମାନଙ୍କର ପ୍ରଚୁର ଅର୍ଥକୁ ଦାନ କରିଥିଲେ, ପୁଣି ମହାନ ଖ୍ରୀଷ୍ଟୀୟ ଧର୍ମଯୁଦ୍ଧ ଗୁଡାକରେ ପ୍ରୟୋଗ କରିଥିଲେ, ମଣ୍ଡଳୀ ଗୁଡାକ ସମବେତ ହୋଇଥିଲେ, ସେଥିରେ ଯୋଗଦାନ କରିଥିଲେ, ବିରାଟ ପ୍ରେକ୍ଷାଳୟ ଗୁଡାକର ବନ୍ଦୋବସ୍ତ କରାଯାଇଥିଲା, ପୁଣି ବିରାଟ କାର୍ଯ୍ୟ ଗୁଡାକୁ କରାଯାଇଥିଲା, ପୁଣି ବିରାଟ ଧରଣର କାର୍ଯ୍ୟଗୁଡାକ ସମ୍ପନ୍ନ ହୋଇଥିଲା। ଏହି ସମସ୍ତ କଲା ଉତ୍ତରେ ଏହା କାହିଁକି ପୁଣି ଅସଫଳ ହେଲା? କାରଣ ଯେଉଁ ଯୁଗଟିର ମଧ୍ୟରେ ସେମାନେ ଜୀବନ ବିତାଉଥିଲେ ତାହାର ଯୋଗ୍ୟ ସମୟକୁ ସେମାନେ ବୁଝିଲେ ନାହିଁ। ଏଥିରେ ଚକିତ ହେବାର କିଛି କାରଣ ନାହିଁ ଯେ ଯୀଶୁ ଠିଆ ହୋଇ ପଡ଼ିଥିଲେ, ପୁଣି ଆପଣାର ଅନ୍ତରାତ୍ମାରେ ବ୍ୟଥିତ ହୋଇ ରୋଦନ କରିଥିଲେ, ତାଙ୍କ ଗାଲ ଉପରେ ଲୁହ ଧାରଧାର ହୋଇ ବହିଗଲା, ଆଉ ସେ ଏପରି କହିଲେ, ଜେରୁସାଲମ ରେ ଜେରୁସାଲମ, କୁକୁଟି ଯେପରି ପକ୍ଷ ତଳେ ଆପଣା ଶାବକମାନଙ୍କୁ ଏକତ୍ର କରେ, ସେହିପରି ମୁଁ କେତେ ଥର ତୋର ସନ୍ତାନମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲି। ତୋ ନିକଟକୁ ମୁଁ ପ୍ରେରଣ କରିଥିବା ଭାବାଦୀମାନଙ୍କୁ ତୁ ପ୍ରସ୍ତରାଘାତ କଲୁ, ତଥାପି ତୁ ଇଚ୍ଛୁକ ହେଲୁ ନାହିଁ, କିନ୍ତୁ ଏତେବେଳେ ତୋର ସମୟ ଆସି ପହଞ୍ଚିଛି। ପବିତ୍ର ଆତ୍ମା ଯେ ଆପଣଙ୍କର ଅନ୍ତରାତ୍ମାରୁ ଚିତ୍କାର କରୁଅଛନ୍ତି, ସେ କଥାକୁ ଆପଣ କଣ ଅନୁଭବ କରନ୍ତି ନାହିଁ କି? ଆରେ ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକା, ତୁମମାନଙ୍କୁ ଏକତ୍ର କରିବାକୁ ମୁଁ କେତେ ଥର ଇଚ୍ଛା କଲି, ମାତ୍ର ତୁମମାନେ ଇଚ୍ଛୁକ ହେଲ ନାହିଁ, କିନ୍ତୁ ଏତେବେଳେ ତୁମମାନଙ୍କ ସମୟ ଆସି ଉପସ୍ଥିତ ହୋଇସାରିଛି। ତୁମମାନଙ୍କର ଆନନ୍ଦ ପ୍ରମୋଦର ଈଶ୍ୱର ଜଣକ, ତୁମମାନଙ୍କ ଅଶୁଚିତାର ଶ୍ରଷ୍ଟ ଜଣକ, ତୁମମାନଙ୍କ ସଦମ ଆଉ ଗମରାର ଈଶ୍ୱର ଜଣକ ତୁମମାନ ମଧ୍ୟକୁ
ପଶି ଆସିଅଛି। ଏପରିକି ଆମ୍ଭମାନଙ୍କର କିଶୋର କିଶୋରୀଗଣ ଆପଣା ଆପଣା କେଶ ଗୁଡାକୁ କାଟି କୁଞ୍ଚୁ କୁଞ୍ଚା କରି ପକାଉଛନ୍ତି, ନିଜର ମୁଖମଣ୍ଡଳ ଉପରେ ତାହାକୁ ଝୁଲାଇ ରଖୁଛନ୍ତି। ଏକ ପ୍ରକାର ଛୋଟ କାଟ ଭ୍ରାନ୍ତି ଜଣଙ୍କ ଆଚରଣ ଏତେବେଳେ ସୂତ୍ରପାତ ହେଉଛି। ଆମ୍ଭମାନଙ୍କର ନାରୀଗଣଙ୍କର ସର୍ବନାଶ ଘଟିଅଛି। ସେମାନେ ତ ଉଦ୍ଧାରର ବହୁ ଦୂରକୁ ଚାଲିଯାଇଅଛନ୍ତି। ଆମ୍ଭମାନଙ୍କର ପୁରୁଷଗଣ ଅତି ନିର୍ଲଜ୍ଜ ହୋଇସାରିଛନ୍ତି। ଛୋଟ ପ୍ୟାଣ୍ଟ ଗୁଡାକୁ ପିନ୍ଧି ସେମାନେ ଚାରିଆଡେ ବୁଲାବୁଲି କରୁଅଛନ୍ତି, ପୁଣି ଜଣେ କିଶୋରୀ ପରି ବ୍ୟବହାର କରୁଅଛନ୍ତି। ତତ୍ପରେ ସେମାନଙ୍କ ଗାଲର ତଳ ପର୍ଯ୍ୟନ୍ତ କେଶଗୁଡାକ ଲଟକୁଅଛି। ତେଣୁ ଆମମାନେ ସଦୋମୀୟ ମାନଙ୍କ ପରି ହୋଇସାରିଛୁ, ଆଉ ଅଗ୍ନି ପୁଣି ଈଶ୍ୱରଙ୍କ ମହାକ୍ରୋପ ଆମମାନଙ୍କର ଅପେକ୍ଷା କରୁଅଛି। ସେ ଯେ କିପରି ଭାବରେ ବଧ କରିବେ, ପୁଣି ସେ ଏହାକୁ କିପରି ଭାବରେ ଯେ ବିନାଶ କରିବେ, ସେ କଥାକୁ ଆପଣମାନେ ଜାଣନ୍ତି କି? ଯେପରି ଭାବରେ ସେ ସର୍ବଦା କରିଥିଲେ ଠିକ ସେହିପରି ଭାବରେ କରିବେ। କେହି ଜଣେ ବେଶ୍ୟା ନାରୀ ଯେତେବେଳେ କୌଣସି ପାପକର୍ମ କରୁଥିଲା ତାହାକୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରସ୍ତ୍ରାଘାତ କରାଯାଉଥିଲା। ସେହି ନାରୀଟି ଯିଏକି ବେଶ୍ୟାବୃତ୍ତିରେ ଧରା ପଡିଥିଲା ସେମାନେ ତାହାକୁ ବଧ କରିବାକୁ ପ୍ରସ୍ତ୍ର ଗୋଟାଇ ଆଣିଥିଲେ। ଠିକ ସେହିପରି ଭାବରେ ସେ ମଣ୍ଡଳୀକୁ ମଧ୍ୟ ବଧ କରିବେ। ବାଇବଲ ଏପରି କହିଥିଲା ଯେ ସ୍ୱର୍ଗରୁ ଶିଳାବୃଷ୍ଟି କରାଇବେ, ଯାହାର ଓଜନ ପ୍ରାୟ 100 ପାଉଣ୍ଡରୁ ଅଧିକ ହେବ, ପୁଣି ସେ ସେମାନଙ୍କୁ ତଦ୍ୱାରା ପ୍ରସ୍ତ୍ରାଘାତ କରିବେ। କିଏ ତାଙ୍କୁ ବାରଣ କରିବାକୁ ପାରିଥିଲା? ଏହା ଯେ ସେପରି ଆଦୌ ହୋଇପାରେ ନାହିଁ, ଏପରି କଥାକୁ କେଉଁ ବିଜ୍ଞାନ ମତବ୍ୟକ୍ତ କରି କହିପାରେ ଯେ ଏହାକୁ ଠିକ ସେହିପରି ଭାବରେ କରିବେ? ସେ ଜାହାଜଟିଏ ପ୍ରସ୍ତୁତ କରି ନୋହଙ୍କୁ ଯେପରି ଜଳ ଉପରେ ଭସାଇଥିଲେ, ଠିକ ସେହିପରି କାର୍ଯ୍ୟକୁ ସେ ପୁନଶ୍ଚ ଆପଣ ମଣ୍ଡଳୀ ପ୍ରତି କରିବେ। ଆଉ ଆପଣଙ୍କ ନିଜସ୍ୱ ବ୍ୟବସ୍ଥା ପୁଣି ଆପଣଙ୍କ ନିଜସ୍ୱ ପନ୍ଥାନୁସାରେ ସେ ସେହି ବେଶ୍ୟାକୁ ଯିଏକି ରାଜାମାନଙ୍କ ସହିତ ପୁଣି ଶତପତି ଆଉ ସହସ୍ରପତି ମାନଙ୍କ ସହିତ ବିଚାର କ୍ରମ କରିଅଛି, ସେ ଆପଣଙ୍କ ସେହି ବ୍ୟବସ୍ଥା ଅନୁସାରେ ଯାହାକୁ ସେ ସ୍ୱୟଂରୁ ବ୍ୟବସ୍ଥା କରିଥିଲେ ତଦ୍ୱାରା ସେ ତାହାକୁ ପ୍ରସ୍ତ୍ରାଘାତ ଦ୍ୱାରା ମୃତ୍ୟୁରେ ବଧ କରିବେ। ସେ ଯେ ଶିଳାବୃଷ୍ଟି କରି ନ ପାରନ୍ତି ଏପରି କଥାକୁ କିଏ ଯୁକ୍ତି କରି କହିପାରିବ? ଏହି ଜଣେ ବ୍ୟକ୍ତି ଯିଏକି ଏ କଥାକୁ ଜାଣନ୍ତି ଯେ ବର୍ଷାର ଜଳବିନ୍ଦୁ କିପରି ଭାବରେ ପତିତ ହୁଏ ତାହାଙ୍କୁ ପଚାରି ବୁଝନ୍ତୁ। ଏହା ଏକ ଜଳଚକ୍ରକୁ ସୃଷ୍ଟି କରେ, ପୁଣି ଏକ ପ୍ରକାରର ଶକ୍ତିଶାଳୀ ଗ୍ୟାସରେ ପରିଣତ ହୁଏ, ଅଧିକରୁ ଅଧିକ ଜଳକଣାକୁ ଗ୍ରହଣ କରିନିଏ, ଯେତେବେଳେ ପର୍ଯ୍ୟନ୍ତ ଏହା ଏକ ନିଶ୍ଚିତ ଧରଣର ଓଜନ୍ୟ ବିଶିଷ୍ଟ ନ ହୁଏ। ତତ୍ପରେ ଏହା ଧରାପୃଷ୍ଠକୁ ଜଳଧାରା ହୋଇ ପତିତ ହୁଏ। ସେ ତ ଈଶ୍ୱର ଯିଏକି ତଦ୍ରୁପ ଅଟନ୍ତି, ଏପରିକି ମାଧ୍ୟାକର୍ଷଣ ଶକ୍ତି ସୁଦ୍ଧା ତାହାଙ୍କୁ ଅଧସ୍ଥାନରେ ଅଟକାଇ ରଖି ନପାରେ, ପୁଣି ସେ ସ୍ୱର୍ଗସ୍ଥାନ ପର୍ଯ୍ୟନ୍ତ ଉତ୍ଥାପିତ ହୋଇଥିଲେ। ତେଣୁକରି ସେହି ପରମେଶ୍ୱର ଯିଏକି ମାଧ୍ୟାକର୍ଷଣ ଶକ୍ତିର ସ୍ରଷ୍ଟା, ସେ ଏକ ଘୂର୍ଣ୍ଣିବାୟୁର ଶକ୍ତିକୁ ଏପରି ଶକ୍ତିଶାଳୀ କରିଦେଇପାରନ୍ତି ଯେ ଏହା ଏକ ପ୍ରସ୍ତ୍ରଖଣ୍ଡକୁ ଦୋଳାୟମାନ ଅବସ୍ଥାରେ ଉପରକୁ ଟେକି ନେଇ ତାହାକୁ 100 ମହଣ ଓଜନ ବିଶିଷ୍ଟ କରିଦେଇପାରନ୍ତି। ସେ ଯେ ଏହାକୁ ସେପରି ଭାବରେ କରିବେ ତାହାକୁ ପ୍ରତିଜ୍ଞା କରି କହିଥିଲେ, ପୁଣି ସେ ଏହାକୁ ସଫଳ କରିବେ। ଏହାକୁ ସେପରି ନ କରିବା ନିମନ୍ତେ କିଏ ତାଙ୍କୁ ମନ୍ତ୍ରଣା ଦେଇ କହିପାରେ? ଏହାକୁ ସେପରି ନ କରିବା ନିମନ୍ତେ କିଏ ତାଙ୍କୁ ମନ୍ତ୍ରଣା ଦେଇପାରେ? ଏହାକୁ ଅବଶ୍ୟ ସଫଳ କରିବେ, ଯେହେତୁ ସେ ଏହାକୁ କାର୍ଯ୍ୟକାରୀ କରିବେ ବୋଲି କହିଥିଲେ। ଆମ୍ଭେମାନେ ଯୁଗାନ୍ତର ଦିନମାନଙ୍କରେ ଅବସ୍ଥାନ କରୁଅଛୁ, ଆମମାନେ ବିଚାର ଦିନର ନିକଟବର୍ତ୍ତୀ ସମୟରେ ପଦାର୍ପଣ କରି ସାରିଅଛୁ। ସେପରି କାହିଁକି ପେଣ୍ଟିକୋଷ୍ଟାଲ ମଣ୍ଡଳୀଟି ବିଗତ 50 ବର୍ଷ ତଳେ ପତିତ ହୋଇ ସାରିଥିବା ମାନ୍ନାକୁ ସେମାନେ ବର୍ତ୍ତମାନର ସମୟରେ ଭୋଜନ କରିବାକୁ ଚେଷ୍ଟା କରୁଅଛନ୍ତି? ବିଗତ ପ୍ରାୟ 200 ବର୍ଷ ଧରି ହୋଲିନେସ୍ ମଣ୍ଡଳୀଟି ସୁଦ୍ଧା ସେପରି ଧରଣର ପ୍ରୟାସକୁ କରିଆସୁଅଛି। ବିଗତ ପ୍ରାୟ 300 ବର୍ଷ ପୂର୍ବରୁ କିମ୍ବା ଏଥିରୁ ଅଧିକ କିଛି ବର୍ଷ ପୂର୍ବରୁ, ଏକାଧିକ 100 ବର୍ଷ ପୂର୍ବରୁ ଲୁଥରାନଗଣ ସୁଦ୍ଧା ପୁରାତନ ଯୁଗରେ ପତିତ ହୋଇସାରିଥିବା ମାନ୍ନାକୁ ଭୋଜନ କରିବାକୁ ଚେଷ୍ଟା କରୁଅଛନ୍ତି। ସେମାନେ ପୁରାତନ ମାନ୍ନାକୁ, ଗଳିତ ମାନ୍ନାକୁ ଭୋଜନ କରିବାକୁ ଯତ୍ନ କରୁଅଛନ୍ତି। ହେ ଭାତୃଗଣ, ସେହି ମାନ୍ନାଟି ଗଳିତ ପତାସରା ବସ୍ତୁ ଅଟେ, ଏଥିରେ ପୋକ ଲାଗିସାରିଅଛି। ଏହା ହେବ, ଏହା ହୋଇସାରିଛି, ହଁ ଏହା ହୋଇସାରିଛି। କାହିଁକି? ମୁଁ ତ ସବୁବେଳେ କହି ଆସିଛି ଯେ ଏଥିରେ ଲାଙ୍ଗୁଳିଆ ପୋକ ଲାଗିସାରିଛି, ଏଥିରେ ପୋକ ଲାଗିସାରିଛି, ତେଣୁ ଏହାକୁ ଭୋଜନ କଲେ ତାହା ତୁମ୍ଭର ସର୍ବନାଶ ଘଟାଇବ, ତୁମ୍ଭକୁ ମାରି ପକାଇବ। ଖୋଳ ତାଳ କରି ଦେଖନ୍ତୁ ଯେ ଦାଉଦ କିମ୍ବା ତାଙ୍କ ପରି ଅନ୍ୟାନ୍ୟ ବ୍ୟକ୍ତିଗଣ ଯଦି ପ୍ରକୃତରେ ଜୀବନର ମାନ୍ନାଙ୍କ ସହିତ ସେହି ସମୟରେ ଉପଲବ୍ଧ ହେଉଥିବା ଜୀବନର
ରୋଟିଙ୍କ ସହିତ ପ୍ରକୃତରେ ପରାମର୍ଶ କରିଥାନ୍ତେ, ସେମାନେ କିପରି ସେମାନେ ସେପରି କରିଥିଲେ କି?
ଯଦି ଯାଜକ ଗଣ, ପୁଣି ଭାବବାଦୀ ଗଣ, ପୁଣି ପ୍ରଚାରକ ଗଣ, ଆଉ ଈଶ୍ୱର ତତ୍ତ୍ୱବିତ୍ ଗଣ, ଆଉ ଧର୍ମ ବିଦ୍ୟାଳୟ ଗୁଡାକ, ପୁଣି ସଂଗଠନ ଗୁଡାକ ସେଇ ସମୟର ସାଧାରଣଙ୍କ ସହିତ କେବଳ ପରାମର୍ଶ କରିପାରିଥାନ୍ତେ, କିନ୍ତୁ ବର୍ତ୍ତମାନ ଏହା ସେମାନଙ୍କର ଆଉ ଉପକାରୀ ହେବେ ନାହିଁ। ଏହା ତ ବିତିସାରି ଅଛି, ଏହା ତିଳେ ମାତ୍ର ଉପକାର କରିବ ନାହିଁ। ଏତେବେଳେ ତ ମଣ୍ଡଳୀଟି ପୁରାପୁରି ଭାବରେ ହଜିସାରିଛି। ତତ୍ପରେ ମନ ପରିବର୍ତ୍ତନ, ବିଚାର ଆଉ ଅପାର କରୁଣା ମଧ୍ୟରେ ଥିବା ସମୟଟିକୁ ସେ ବିଗତ 5 ବର୍ଷ ପୂର୍ବରୁ ପାର କରିସାରିଛି। ତତ୍ପରେ ଯେ କଣ ଘଟେ ତାହାକୁ ଲକ୍ଷ୍ୟ କରନ୍ତି କି? କଣ କରାଯାଇପାରେ, କଣ କରିବା ନିମନ୍ତେ ବାକି ରହିଯାଇଅଛି? ଆସନ୍ତୁ ବାଇବଲ ସହିତ ତାଳମେଳ ଖାଇ ରହୁଥିବା ଭାବବାଦୀଙ୍କ ସହିତ ବିଚାର ବିମର୍ଶ କରିବା, ଯେଉଁରେ ଆମମାନେ କିଛି ବିଷୟକୁ ଯୋଗ କରିପାରିବା ନାହିଁ କିମ୍ବା ବାଦ ଦେଇପାରିବା ନାହିଁ। କାରଣ ଆମମାନେ ଯଦି ସେପରି କରୁ, ତେବେ ଈଶ୍ୱର ଜୀବନ ପୁସ୍ତକରୁ ଆମମାନଙ୍କର ଅଂଶକୁ କାଟି ପକାଇବେ। ବାଇବଲ ମଲାଖି 4 ଅଧ୍ୟାୟରେ ପ୍ରକାଶ କରି କହିଅଛି ଯେ ବର୍ତ୍ତମାନ ଯୁଗରେ ତାହା ତଦ୍ରୂପ ଘଟିବ। ପ୍ରକାଶିତ ବାକ୍ୟ 10 ଅଧ୍ୟାୟ ଲେଖା ଅଛି ଯେ ଯେଉଁ ସବୁ ଗୁପ୍ତ ମନରଥ ସଂସ୍କାରକମାନଙ୍କ ଠାରୁ ଗୁପ୍ତ କରାଯାଇଥିଲା, ସେହି ସବୁ ନିଗୁଢ ତତ୍ତ୍ୱ ସପ୍ତ ମୋହରରେ କିପରି ଭାବରେ ଉନ୍ମୁକ୍ତ କରାଯିବ, ଏହା ଯେ କିପରି ଭାବରେ ସଫଳ ହେବ ସେ କଥାକୁ ସେ କହିଥିଲେ। ପୁଣି ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ତାହା ତ ବାଇବଲ ମଧ୍ୟରେ ରହିଅଛି। ଠିକ ସେହିପରି ଭାବରେ ପରମେଶ୍ୱର ତ ତାହାକୁ ସମ୍ପୂର୍ଣ୍ଣ ରୂପେ ସିଦ୍ଧତାର ସହିତ ପରିଚିତ କରାଇଥିଲେ, ପୁଣି ଦୀର୍ଘ 33 ବର୍ଷ ଧରି ଆକାଶର ମଧ୍ୟରେ ପୁଣି ସ୍ୱର୍ଗସ୍ଥାନରେ ବିଭିନ୍ନ ପ୍ରକାରର ଚିହ୍ନ ଆଉ ଅଦ୍ଭୁତ ଧରଣର ଲକ୍ଷଣ ଗୁଡାକୁ ପରିଚିତ କରାଇ ତଦ୍ୱାରା ଏହାକୁ ସତ୍ୟ ବୋଲି ପ୍ରମାଣ କରିଥିଲେ। ସେମାନେ ଯେ ଏଥିପ୍ରତି କର୍ଣ୍ଣପାତ କରିବେ ସେପରି ଧରଣ ଏକ ଯୁକ୍ତିକୁ ଆପଣମାନେ ବିଚାର କରନ୍ତି କି? ସେପରି ନୁହେଁ, ସେମାନେ ତ ମୃତକଳ୍ପ ଅଟନ୍ତି। ସେମାନେ ଆପଣମାନଙ୍କର ଭରସାକୁ ଏପରି ଏକ ବିଷୟ ଉପରେ ଆଶ୍ରିତ କରି ରଖିଅଛନ୍ତି ଯାହାକି ସକଳ ପ୍ରକାରର ଉଦ୍ୟମକୁ ପଣ୍ଡ କରି ମାରି ପକାଇଛି। ନୁହେଁ, ଏହା କରିବ ନାହିଁ, ଏହା ସେପରି ଆଦୌ କରିବ ନାହିଁ, ଆଉ କଦାପି ସେପରି ଧରଣର ଇଚ୍ଛାକୁ ପରିଚିତ କରାଇବ ନାହିଁ। ଏହି ପ୍ରକାର ଘଟଣାଟି ଯେତେବେଳେ ଘଟିଗଲା ସେତେବେଳେ ଯାଇ ଦାଉଦ ଚେତିଥିଲେ ଆଉ ସେ ବୁଝିପାରିଥିଲେ। ହେ ଈଶ୍ୱର, ଏପରି ଜଣେ ଦାଉଦଙ୍କୁ ପ୍ରେରଣ କରନ୍ତୁ, ଆମମାନଙ୍କ ପାଇଁ ପ୍ରେରଣ କରନ୍ତୁ, ଯିଏକି ଏହାକୁ ବୁଝିପାରିବେ ଯେ ସେ କେଉଁ ସ୍ଥାନରେ ଦଣ୍ଡାୟମାନ ଅଟନ୍ତି, ଯିଏକି ଦୂରଦୃଷ୍ଟି କରି ଦେଖିପାରନ୍ତି, ପୁଣି କିପରି ଧରଣର ପ୍ରତିଜ୍ଞାକୁ ଯେ ଈଶ୍ୱର କରିଥିଲେ ତାହାକୁ ବୁଝିପାରନ୍ତି, ପୁଣି ବର୍ତ୍ତମାନର ସମୟରେ ସେ ଯେ ଏହାକୁ କିପରି ଭାବରେ ସଫଳ କରିବାକୁ ଯାଉଅଛନ୍ତି ସେ କଥାକୁ ସୁଦ୍ଧା ଜାଣିପାରନ୍ତି। ସେ ଯେ ଏହାକୁ କିପରି ଭାବରେ କରିବେ ସେ କଥାକୁ ସେ ଏହି ବାକ୍ୟ ମଧ୍ୟରେ କହିଅଛନ୍ତି। ପରମେଶ୍ୱର ସେପରି ଏକ ବାକ୍ୟକୁ ମିଖାୟଙ୍କୁ କହିଥିଲେ। ମିଖାୟ 40 ଜଣ ମାନ୍ୟଗଣ୍ୟ ଭାବବାଦୀମାନଙ୍କ ସମ୍ମୁଖରେ ନିଜର ଦର୍ଶନକୁ ପରୀକ୍ଷା ନିରୀକ୍ଷା କରି ଦେଖୁଥିଲେ। ତାଙ୍କର ଦର୍ଶନଟି ଯେ ଯଥାର୍ଥ ପ୍ରକାର ବିଷୟ ଥିଲା ସେ କଥାକୁ ବୁଝିବା ନିମନ୍ତେ ସେ ତାହାକୁ ପରୀକ୍ଷା ନିରୀକ୍ଷା କରିଥିଲେ। କଣ ଯେ ଘଟଣା ଘଟିବ ସେ କଥାକୁ ବୁଝିବା ନିମନ୍ତେ ତାଙ୍କ ପୂର୍ବେ ଥିବା ଭାବବାଦୀ ଜଣକ ଯେ କଣ କହିଅଥିଲେ ସେ କଥାକୁ ସେ ପଛକୁ ଚାହିଁ ଦେଖିଥିଲେ। ସେ ପୂର୍ବର ଘଟଣା ଆଡ଼କୁ ଚାହିଁ ଦେଖିଥିଲେ, ପୁଣି ସେଠାରେ ଏଲିୟଙ୍କୁ ଉପସ୍ଥିତ ଥିବାର ଦେଖିଥିଲେ ଆଉ କହିଥିଲେ, ହେ ଆହବ, କୁକୁର ଗୁଡାକ ତୁମ୍ଭର ରକ୍ତକୁ ସୁଦ୍ଧା ଚାଟି ଖାଇବେ। ତତ୍ପରେ ସେ ଏହାକୁ ଲକ୍ଷ୍ୟ କରିଥିଲେ, ପରମେଶ୍ୱରଙ୍କ ବାକ୍ୟାନୁସାରେ ସେହି ଦର୍ଶନଟି ଅବିକ ରୂପେ ଯେ ସଫଳ ହେଲା ସେ ତାହାକୁ ଦେଖିଥିଲେ, ତେଣୁ ସେ ଏହାକୁ ଘୋଷଣା କଲେ ଆଉ ସେ ତହିଁରେ ନ୍ୟାୟୋଚିତ ଥିଲେ, ସଠିକ ଥିଲେ। ସେମାନଙ୍କ ମଧ୍ୟରୁ ବାକି ଭାବବାଦୀଗଣ ଯେ କଣ କହିଥିଲେ ସେଥିରେ ବିଚାର କରିବାର କିଛି ନଥିଲା, ସେ ତ ସେହି ବଚନ ପ୍ରତି ବିଶ୍ୱସ୍ତ ହୋଇ ରହିଥିଲେ। ବର୍ତ୍ତମାନର ସମୟରେ ଆମମାନେ ଲାଭ କରିସାରିଥିବା ଦର୍ଶନ ପ୍ରତି ଆସନ୍ତୁ ଯେତେବେଳେ ଧ୍ୟାନ ଦେବା। ଏହା ମଣ୍ଡଳୀ ଗୁଡାକୁ ନିର୍ମାଣ କରୁଅଛି କି? ଏହା କିଛିଟା ନୂତନ ଧରଣର ବିଷୟ ଅଟେ କି? ଏହା ସେପରି ଧରଣର କିଛି ମହତ ଧରଣର ବିଷୟ ଅଟେ କି ଯାହା କେତେବେଳେ ଘଟିବାକୁ ଯାଉଅଛି, କିମ୍ବା ଏହା ବିଚାର ସମୟ ଅଟେ କି? ତେଣୁ ପଛକୁ ବୁଲି ଦେଖନ୍ତୁ, ପୁଣି ବର୍ତ୍ତମାନର ସମୟର ପ୍ରତିଜ୍ଞା ଆଡ଼କୁ ଲକ୍ଷ୍ୟ କରନ୍ତୁ। କେଉଁ ଯୋଗ୍ୟ ସମୟରେ ଆମମାନେ ଯେ ବସବାସ କରି ରହିଅଛୁ ସେ ଆଡ଼କୁ ନଜର ପକାଇ ଦେଖନ୍ତୁ। ଆପଣ କହନ୍ତି ଭଲ କଥା, ହେ ଭାଇ ଈଶ୍ୱରଙ୍କ ଗୌରବ କରନ୍ତୁ, ମୁଁ ବିଶ୍ୱସ୍ତ ଅଟେ, ମୁଁ ଏକ ମଣ୍ଡଳୀରେ ସଦସ୍ୟତା ଲାଭ କରିଥିଲି, ମୁଁ ମୋର କଳାଶାସ୍ତ୍ରରେ ସ୍ନାତକୋତ୍ତର ଉପାଧିକୁ ପାଇଥିଲି,
ମୁଁ ଏହାକୁ ସଫଳ କରିଥିଲି ତାହା ତ ଖୁବ୍ ଭଲ କଥା, ଖୁବ୍ ଉଚିତ ପ୍ରକାର ବିଷୟ ଅଟେ, ଏହା ବିରୁଦ୍ଧରେ କିଛି କହିବାର ନାହିଁ। ଦାଉଦ ମଧ୍ୟ ଠିକ ସେହିପରି ଧର୍ମ ବିଷୟର ଅଧିକାରୀ ଥିଲେ, ସେହି ସମୟର ଯାଜକଗଣ ସୁଦ୍ଧା ସେହିପରି ଧର୍ମ ବିଷୟର ଅଧିକାରୀ ଥିଲେ, ତାହାର ଅଧିକାରୀ ଈଶ୍ୱର ତତ୍ତ୍ୱବିଦଗଣ ସୁଦ୍ଧା ଥିଲେ, ତଥାପି ଏହା ତ ବାକ୍ୟର ବିରୋଧାଚାରୀ ବିଷୟ ଥିଲା। ବର୍ତ୍ତମାନ ସମୟରେ ସେ ଯେ ଏହାକୁ କିପରି ଭାବରେ ସଫଳ କରିବେ, ସେ ଯେ ସକଳ ପ୍ରକାରର ବିଷୟକୁ କିପରି ପୁନଃସ୍ଥାପନ କରିବେ, ସେ ଯେ ପୁନର୍ବାର କ'ଣ କରିବେ, ସେ ସବୁ କଥାକୁ ଈଶ୍ୱର ପ୍ରତିଜ୍ଞା କରି କହିଥିଲେ। ସେ ପୁନଃସ୍ଥାପନ କରିବାକୁ ପ୍ରତିଜ୍ଞା କରିଥିଲେ, ତାହା ନିରାଟ ସତ୍ୟ କଥା ଅଟେ। ଜୋଏଲ 2:28 ପଦରେ ସେ ପୁନଃସ୍ଥାପନ କରିବେ ବୋଲି ପ୍ରତିଜ୍ଞା କରିଥିଲେ। ସଦାପ୍ରଭୁ ଏହିପରି କହନ୍ତି, ଶୁକ କୀଟମାନେ ଯେଉଁ ବର୍ଷର ଶସ୍ୟାଦି ଖାଇ ଅଛନ୍ତି ତାହା ଆମେ ତୁମମାନଙ୍କୁ ଫେରାଇ ଦେବା। ସେଗୁଡାକ ତ ଏକ ପ୍ରକାର ସଂକ୍ରାମକ ବ୍ୟାଧିରେ ତ୍ରସ୍ତ ଥିଲେ, ଦେଖନ୍ତୁ ତାହା ତ ସମାନ ଧରଣର କୀଟ ଅଟେ, ଏହା ତ ଜୀବନର ଏକ ଭିନ୍ନ ସ୍ତରର କେବଳ ଅବସ୍ଥା ଅଟେ। ଆଉ କ୍ୟାଥୋଲିକ ମତବାଦଟି ଯେତେବେଳେ ଖାଇବାକୁ ଆରମ୍ଭ କଲା, ତତ୍ପରେ ଲୁଥରାନ, ପୁଣି ମେଥଡିଷ୍ଟ ଆଉ ପେଣ୍ଟିକଷ୍ଟାଲ ମାନେ ପୁଣି ପରକୁ ପର କରି ଅନ୍ୟାନ୍ୟ କୀଟଗଣ ସୁଦ୍ଧା ଖାଇବାକୁ ଲାଗିଲେ। ସେ କହିଥିଲେ, ଯେ ପ୍ରକାର ଧରଣର ଅବସ୍ଥାଟି ସର୍ବପ୍ରଥମ ସମୟରେ ଦେଖିବାକୁ ମିଳିଥିଲା, ଠିକ ସେହିପରି ଧରଣର ସକଳ ବିଷୟକୁ ଆମ୍ଭେ ମଣ୍ଡଳୀକୁ ପୁନର୍ବାର ଦାନ କରିବା, ତହିଁରେ ପୁନଃସ୍ଥାପନା କରିବା। ସେଦିନ ରାତ୍ରିକାଳର ଦର୍ଶନଟିକୁ ମନେ ପକାନ୍ତୁ, ଠିକ ସେପରି ଧରଣର ସ୍ୱଭାବ ବିଶିଷ୍ଟ କନ୍ୟାର ଦଳଟି ଏ ପାଖକୁ ପୁଣି ସେ ପାଖକୁ ଆସି ପହଞ୍ଚିଥିଲା। ସେହି ବେଶ୍ୟାଗଣ ଆପଣାର ଗାଉନ୍ ଗୁଡାକୁ ପରିଧାନ କରି, ସେମାନଙ୍କର ପୁରାତନ ଢଙ୍ଗର ସୌଖୀନ ସାମଗ୍ରୀ ଗୁଡାକୁ ପରିଧାନ କରି ରକ୍ ଆଣ୍ଡ ରୋଲ୍ର ନାଚକୁ ନାଚି ନାଚି ଯାଉଥିବା ପରେ ସେହି କନ୍ୟାର ଦଳଟି ଦେଖିବାକୁ ମିଳିଥିଲା। ତଥାପି ଏହି ଜାଗତିକ ବନା ବେଶ୍ୟାବୃତ୍ତିର ଲୋକଗୁଡାକୁ ଆପଣାକୁ ମଣ୍ଡଳୀ କହନ୍ତି, ଆପଣମାନେ ପୁଣି ଯୁକ୍ତିବାଡ଼ି କହନ୍ତି, ଆଚ୍ଛା ଆମମାନେ ସେପରି ଧରଣର ଆଚରଣକୁ କରୁନା, ଈଶ୍ୱର ତ ସେପରି ଧରଣର ଅବସ୍ଥାରେ ଆପଣମାନଙ୍କୁ ଥିବାର ଦେଖନ୍ତି। ଆପଣମାନେ ଯେ ନିଜକୁ ବ୍ୟକ୍ତିଗତ ରୂପେ କିପରି ଭାବରେ ଦେଖନ୍ତି, ଏହା କିନ୍ତୁ ସେପରି ଧରଣ ବିଷୟ ଆଦୌ ନୁହେଁ, ଏହା ତ ସେପରି ଧରଣ ଏକ ପନ୍ଥା ଯେପରି ଭାବରେ ଈଶ୍ୱର ଆପଣମାନଙ୍କୁ ଦେଖନ୍ତି। କୌଣସି ବ୍ୟକ୍ତି ସ୍ୱୟଂକୁ ଦୋଷୀ ବୋଲି ଦେଖନ୍ତି ନାହିଁ, ମାତ୍ର ଏହା ସେତେବେଳେ ଜଣାପଡ଼େ ଯେତେବେଳେ ଆପଣ ନିଜକୁ ପରମେଶ୍ୱରଙ୍କ ବାକ୍ୟ ରୂପୀ ଦର୍ପଣରେ ଦେଖନ୍ତି, ସେତେବେଳେ ତାହା ଆପଣଙ୍କୁ ପ୍ରକାଶ କରି କହେ ଯେ ଆପଣ ପ୍ରକୃତରେ ଭୁଲ ଅବା ଠିକ୍ ଅଟନ୍ତି। ଆଉ ଦାଉଦ ଯଦି ତାହାକୁ ସେପରି ଭାବରେ ଦେଖିପାରିଥାନ୍ତେ, ତେବେ ସେ ଆପଣଙ୍କର ଭୁଲକୁ ବୁଝିପାରିଥାନ୍ତେ। ଯଦି ଆହାବ ତାହାକୁ ସେପରି ଭାବରେ ଦେଖିପାରିଥାନ୍ତେ, କିମ୍ବା ସେହି ଭାବାଦିଗଣ ତାହାକୁ ସେପରି ଭାବରେ ବୁଝିପାରିଥାନ୍ତେ, ତେବେ ସେମାନେ ଆପଣମାନଙ୍କୁ ଭ୍ରାନ୍ତ ବୋଲି ଅବଶ୍ୟ ଜାଣିଥାନ୍ତେ। ଜଣେ ପ୍ରମାଣ ସିଦ୍ଧ ଭାବାଦି କହିଥିଲେ, ଆହାବ ମୃତ୍ୟୁବରଣ କରିବେ, ପୁଣି କୁକୁର ଗୁଡାକ ତାଙ୍କ ରକ୍ତକୁ ଚାଟି ଖାଇବେ, ଆଉ ତାଙ୍କର ଭାବାଣୀ ବାକ୍ୟଟି ଏହା ସହିତ ଅବିକଳ ରୂପେ ସଫଳ ହେଲା। ତତ୍ପରେ ସେ ଯେ ଯୁକ୍ତିଯୁକ୍ତ ଥିଲେ, ସେ କଥାକୁ ସେ ବୁଝିଥିଲେ, ଏପରିକି ଜିହ ସାପଟଙ୍କୁ ମଧ୍ୟ ଏହା ବୁଝିବାର ଥିଲା, ପୁଣି ଏହାକୁ ଜାଣିବାର ଥିଲା। ମିଖାୟ ଦର୍ଶନଟିକୁ ଯେତେବେଳେ ଦେଖିଥିଲେ, ଯେ ସେହି ସମୟରେ ସ୍ଥିତ ଲୋକମାନଙ୍କ ସହିତ ଆଦୌ ସହମତ ହୋଇନଥିଲେ, ଏହା ସତ୍ତ୍ୱେ ସେ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି ସେପରି ଏକ ପ୍ରେରଣାକୁ ଲାଭ କରିଥିଲେ। ଧ୍ୟାନ ଦିଅନ୍ତୁ, ଏହି ଦିନମାନଙ୍କରେ ଆମମାନେ ସେହି କଥାକୁ ପରିଚିତ କରାଉଅଛୁ, ଯେତେବେଳେ ମହାନ ସମୟକୁ ଘନେଇ ଆସୁଥିବା ବିଷୟକୁ ଆମେ ଲକ୍ଷ୍ୟ କରୁଥାଉ, ଠିକ ସେହିପରି ଯୋଗ୍ୟ ସମୟ ଆମେ ଏହାକୁ ପରିଚିତ କରାଉଅଛୁ। ଦାଉଦ ମଧ୍ୟ କି ପ୍ରକାର ଧରଣର କଥାକୁ ପରିଚିତ କରାଉଥିଲେ, ସେ ଆଡ଼କୁ ଧ୍ୟାନ ଦିଅନ୍ତୁ। ତାହାରି ଉପରେ ଏକ ଛୋଟକାଟ ଟିପ୍ପଣୀକୁ ମୁଁ ଏଠାରେ ପ୍ରସ୍ତୁତ କରି ରଖିଅଛି। ସେ ତ ଦାଉଦ ନଗରକୁ ନିୟମ ସଂଯୋଗ ଘେଣି ଆସିବାକୁ ଯତ୍ନପୂର୍ବକ ଚେଷ୍ଟା କରୁଥିଲେ, ସେ ତ ଦାଉଦ ନଗର ମଧ୍ୟକୁ ନିୟମ ସିନ୍ଧୁକକୁ ଘେଣି ଆସିବାକୁ ଯତ୍ନପୂର୍ବକ ଚେଷ୍ଟା କରୁଥିଲେ, ତାଙ୍କର ନିଜସ୍ୱ ସଂଗଠନ ମଧ୍ୟକୁ ଫେରାଇ ଆଣିବାକୁ ଚେଷ୍ଟା କରୁଥିଲେ। ବିଗତ ଦିନମାନଙ୍କରେ ସେଦିନ ନଦୀ କୂଳରେ ପ୍ରଭୁ ଯେତେବେଳେ ଆକାଶବାଣୀ କରି କଥା କହିଥିଲେ, ସେ ବିଷୟକୁ ଧ୍ୟାନ ଦିଅନ୍ତୁ। ଯୋଜକ ଜୋହନ ପ୍ରଥମ ଆଗମନ ସମୟରେ ଯେପରି ଅଗ୍ରତ ରୂପେ ପ୍ରେରିତ ହୋଇଥିଲେ, ଠିକ୍ ସେହିପରି ଏ ଭାଇ ଆସେମ୍ବ୍ଲିଜ୍ ମଣ୍ଡଳୀର ସଦସ୍ୟଗଣ ସେ ବିଷୟକୁ ସହିପାରିନଥିଲେ, ନତୁବା ୟୁନାଇଟେଡ୍ ଗଣ କିମ୍ବା ସେମାନଙ୍କ ପରି ଅନ୍ୟମାନେ ସୁଦ୍ଧା ସେ କଥାକୁ ସହନ କରିପାରିନଥିଲେ। ହଁ, ସେମାନଙ୍କୁ ତ ଅନ୍ୟ କୌଣସି ଭିନ୍ନ ସ୍ଥାନରେ ତାହାକୁ ହାସଲ କରିବାର ଥିଲା। ଦେଖନ୍ତୁ, ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ସଂଗଠନକୁ ଠିକ୍ ସେହିପରି ଧରଣର କାର୍ଯ୍ୟକୁ କରିବାର ଥିଲା। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ସେମାନଙ୍କର ନିଜ ମଣ୍ଡଳୀ ମଧ୍ୟରେ ଏହାକୁ ପରିଚିତ କରାଇବାର ଉଦ୍ଦେଶ୍ୟ ଥିଲା। ଏହାକୁ ଦାଉଦଙ୍କ ନଗରକୁ ଘେନି ଆସିବାକୁ ଚାହିଁଥିଲେ, ସେପରି କାହିଁକି, ଯେହେତୁ ଏହା ପାଇଁ ଅନ୍ୟ କୌଣସି ଦ୍ୱିତୀୟ ସ୍ଥାନ ପ୍ରସ୍ତୁତ ହୋଇପାରିନଥିଲା। ସୁତରାଂ ତାହା ହିଁ ସେହି କାରଣଟି ଅଟେ। ଆପଣମାନେ ଏକ ସଂଗଠନ ମଧ୍ୟକୁ ସୁସମାଚାରଟିକୁ ଘେନି ଆସି ପାରନ୍ତି ନାହିଁ। ବାକ୍ୟଟି ଯୀଶୁଖ୍ରୀଷ୍ଟ ନିୟମର ସିନ୍ଧୁକ, ସେ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି, ପୁଣି ତାଙ୍କର ସବୁକିଛି ପରିଚୟତାର ଗୁଣରେ ଅପରିବର୍ତ୍ତିତ ଅଟନ୍ତି। ଆପଣମାନେ ଏହାଙ୍କୁ ନିଜ ନିଜର ସଂଗଠନ ମଧ୍ୟକୁ ଆଦୌ ଆଣିପାରନ୍ତି ନାହିଁ, ସେମାନେ ଏହାଙ୍କୁ ଆଦୌ ବିଶ୍ୱାସ କରିପାରନ୍ତି ନାହିଁ, କାରଣ ତାହାଙ୍କ ନିମନ୍ତେ ସେଠାରେ କୌଣସି ସ୍ଥାନ ନାହିଁ। ବାଇବଲ ଏପରି ଯୁକ୍ତିକୁ ଉପସ୍ଥାପନ କରି କହେ ନାହିଁ କି ସେ ଲାଓଦିକିଆ ମଣ୍ଡଳୀ ଯୁଗରେ ମଣ୍ଡଳୀରୁ ବାହାରେ ଅଛନ୍ତି, ପୁଣି ଭିତରକୁ ପ୍ରବେଶ କରିବା ନିମନ୍ତେ ଯତ୍ନ କରୁଅଛନ୍ତି। ତାହା ଯେ କେତେ ଅଧିକ ରୂପେ ବିନମ୍ର ଥିଲା, ତାହା ଯେ କେତେ ବିଖ୍ୟାତ ସୁପ୍ରସିଦ୍ଧ ଥିଲା, ପୁଣି ତାହା ଯେ କେତେ ଅଧିକ ରୂପେ ମାନ୍ୟ ଗଣ୍ୟ ନଗରୀ ଥିଲା, ସେଥିପାଇଁ କିଛି ହେଲେ କହିବାର ନାହିଁ। କିନ୍ତୁ ଦାଉଦଙ୍କ ନଗରରେ ତାହା ପାଇଁ କୌଣସି ସ୍ଥାନ ନଥିଲା, ତାହା ତ ତଥାପି ଯୋଗ୍ୟବନ୍ତ ସ୍ଥାନଟିଏ ଆଦୌ ନଥିଲା। ତାହା ଜେରୁସାଲମରେ ବିବେଚିତ ହେବାକୁ ଯାଉଥିଲା, ତାହା ହିଁ ସେହି ସ୍ଥାନ ଥିଲା ଯେଉଁଠାରେ ପରବର୍ତ୍ତୀ ସମୟରେ ଏହା ସ୍ଥାପିତ ହେଲା, ଯେତେବେଳେ କି ମାଓବାଦୀ ପରାମର୍ଶ ଦେଇ କହିଥିଲେ ଏହା ସହିତ ପ୍ରକୃତରେ କ'ଣ କରିବାଟା ବାଞ୍ଛନୀୟ। ବୁଝନ୍ତି ତ, ସେହି ହେତୁରୁ ଦାଉଦଙ୍କୁ ଉକ୍ତ ନିୟମର ସିନ୍ଧୁକଟିକୁ ଆପଣା ନଗରକୁ ଆଣିବାକୁ ହିଁ ପଡ଼ିଥିଲା। ଏହା ପାଇଁ ଅନ୍ୟ କୌଣସି ଦ୍ୱିତୀୟ ସ୍ଥାନଟିଏ ପ୍ରସ୍ତୁତ ହୋଇ ରହିନଥିଲା। ଆମମାନଙ୍କର ନିୟମ ସିନ୍ଧୁକ ଯୀଶୁଖ୍ରୀଷ୍ଟ ଅଟନ୍ତି, କିନ୍ତୁ ସେମାନେ ଏହାକୁ ଆଦୌ ଗ୍ରହଣ କରିବେ ନାହିଁ। ଖ୍ରୀଷ୍ଟ ତ ବଚନ ଅଟନ୍ତି, ତଥାପି ସେମାନେ ଏହାକୁ ଆଦୌ ଗ୍ରହଣ କରିବେ ନାହିଁ। ସେମାନେ ଆପଣମାନଙ୍କର ସକଳ ରୀତିନୀତିକୁ, ସେମାନଙ୍କର ସଂସ୍ଥାକୁ, ଏକ ନୂତନ ନିୟମର ସିନ୍ଧୁକକୁ କିମ୍ବା ଏକ ନୂତନ ବାହନକୁ ଆବଶ୍ୟକ କରନ୍ତି। ସେମାନେ ଏହି ନୂତନ ସିନ୍ଧୁକକୁ ବହନ କରିବାକୁ ଏକ ସଂଗଠନର ଆବଶ୍ୟକ କରନ୍ତି। ଆଜ୍ଞା ହଁ, ତଥାପି ମନେ ରଖନ୍ତୁ ଯେ ଖ୍ରୀଷ୍ଟ ହିଁ ଆମମାନଙ୍କର ନିୟମ ସିନ୍ଧୁକ ଅଟନ୍ତି। ଖ୍ରୀଷ୍ଟ ଯେ ବାକ୍ୟ ଅଟନ୍ତି ସେ କଥାକୁ ଆପଣମାନେ ବିଶ୍ୱାସ କରନ୍ତି କି? ତେବେ ତ ତାହା ଏହି ସିନ୍ଧୁକ ଅଟନ୍ତି। ଏହା ସତ୍ୟ କଥା ଅଟେ ନା ଯଥୋଚିତ ବିଷୟ? ଯେକୌଣସି ଏକ ସଂଗଠନ ରୂପୀ ଶକଟ ଦ୍ୱାରା ଖ୍ରୀଷ୍ଟ ଆପଣଙ୍କ ଉପଯୁକ୍ତ ଅବସ୍ଥାରେ ଥାଇ ଆଦୌ ବହନ କରାଯାଇ ପାରନ୍ତି ନାହିଁ। ସେ ତ କେବଳ ଜଣେ ମାତ୍ର ବ୍ୟକ୍ତିଙ୍କ ସହିତ ଥାଇ କାର୍ଯ୍ୟ କରନ୍ତି, କିନ୍ତୁ ଏକ ଦଳ ସହିତ ଆଦୌ କାର୍ଯ୍ୟ କରନ୍ତି ନାହିଁ। ସେ ଏକ ଦଳ ମଧ୍ୟରେ ଆଦୌ କାର୍ଯ୍ୟ କରି ନଥିଲେ, କେବଳ ଜଣେ ବ୍ୟକ୍ତିଙ୍କ ସହିତ ଥାଇ ସେ କାର୍ଯ୍ୟ କରିଥିଲେ। ଯେତେବେଳେ ସେ କହିଥିଲେ ଯେ ସେ ତଦ୍ରୁପ ଆଦୌ କରିବେ ନାହିଁ, ଯଦି ସେ ସେପରି କରିଥିଲେ ତେବେ ତ ସେ ନିଜ ବଚନର ବିରୋଧୀ ହୋଇଥିଲେ। ଆମସ ତିନି ଶତପଦ ଅନୁସାରେ ତାହା ହିଁ ଅଟେ। ଆପଣମାନେ ଏହାକୁ ମିଥ୍ୟା କଥା ବୋଲି କହିପାରନ୍ତି ନାହିଁ। ଆଜ୍ଞା, ଆଦୌ ନୁହେଁ, ଏହା ତ ନିରାଟ ସତ୍ୟ କଥା ଅଟେ। ତଥାପି ସେମାନେ ଯେ ଚେଷ୍ଟା କରନ୍ତି ସେ ବିଷୟକୁ ଲକ୍ଷ୍ୟ କରନ୍ତୁ। କୌଣସି ସଂଗଠନ ଦ୍ୱାରା ସେହି ସିନ୍ଧୁକଟି ଆଦୌ ବହନ କରାଯାଇ ନପାରେ ଏଥିରେ ଏକାଧିକ ମୁଖ୍ୟ ବ୍ୟକ୍ତି ରହିଅଛନ୍ତି। ବୁଝନ୍ତି ତ, ଏହା ଆଦୌ ସେ ପ୍ରକାର କରାଯାଇ ନପାରେ। ସେ ଏହାକୁ ସେପରି ଭାବରେ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଥିଲେ, ପୁଣି ସେ ଏହାକୁ ସେ ପ୍ରକାର ଆଦୌ କରିବେ ନାହିଁ। ସେ କହିଥିଲେ ଯେ ଯେତେବେଳେ ପ୍ରତିଜ୍ଞା କଲେ ସେ କୌଣସି ଅନ୍ୟ ପଥରେ ଏହାକୁ ସଫଳ କରିବେ ନାହିଁ ବୋଲି ସେ ସେତେବେଳେ ପ୍ରତିଜ୍ଞା କରିଥିଲେ କି? ତାହା ହିଁ ସେହି କାରଣଟି ଅଟେ ଯେ ଏହା ଆଦୌ କରିବେ ନାହିଁ ବୋଲି ସେ ପ୍ରତିଜ୍ଞା କରିଥିଲେ। ସୁତରାଂ ସେ ପ୍ରତିଜ୍ଞା କରି କହିଥିଲେ ଯେ କୌଣସି ଏକ ନିଶ୍ଚିତ ପନ୍ଥରେ ସେ ଏହାକୁ କଦାପି କାର୍ଯ୍ୟକାରୀ କରିବେ ନାହିଁ, ପୁଣି ଏହାର ବିପରୀତ ଯେ କୌଣସି ଉପାୟ ଥାଉ ନା କାହିଁକି ସେ ଏହାକୁ ଆଦୌ ସଫଳ କରିବେ ନାହିଁ। ବୁଝନ୍ତି ତ, କିନ୍ତୁ ଆପଣଙ୍କ ମୂଳ ପନ୍ଥାନୁସାରେ ପୁଣି ସେ ଯାହା କିଛି ବିଷୟକୁ ଆଜ୍ଞା ଦେଇ କହିଥିଲେ, ମାତ୍ର ଯାହାକୁ ଅସ୍ୱୀକାର କରାଯାଇଥିଲା ତଦନୁସାରେ ଆମସ ତିନି ସାତ ତାହା ହିଁ ସେହି ପନ୍ଥା ଅଟେ ଯଦ୍ୱାରା ସେ ଏହାକୁ ସଫଳ କରିବେ। ପୁଣି ତାହାକୁ ନିହାତି ପକ୍ଷେ ପ୍ରଣସିଦ୍ଧ ହେବାକୁ, ପୁଣି ସୁସ୍ପଷ୍ଟୀକୃତ ହେବାକୁ ଆବଶ୍ୟକ ରହିଛି। ତତ୍ପରେ ଆଜି ପାଇଁ ସେ ଯେ କ'ଣ ପ୍ରତିଜ୍ଞା କରିଥିଲେ ସେ କଥାଟି ଆପଣମାନଙ୍କୁ ଜଣା, ତେବେ ତ ସେ ଆଜି ଏହାକୁ ସଫଳ କରୁଅଛନ୍ତି। ତାହା ହିଁ ସେହି କାର୍ଯ୍ୟଟି ଅଟେ ଯାହାକୁ ସେ କରିବେ ବୋଲି କେବଳ କହିଥିଲେ। ସେ ତ ସେହି ସପ୍ତମହରକୁ ଉନ୍ମୋଚନ କରିବେ, ପୁଣି ସେ ଅନ୍ୟାନ୍ୟ କେଉଁ ପ୍ରକାର ବିଷୟକୁ ସଫଳ କରିବେ, ପୂର୍ବରୁ ସକଳ ଗୁଣ ରହସ୍ୟକୁ ପ୍ରକଟ କରିବେ, ଏହି ସକଳ ବିଷୟ, ଏହି ସକଳ ବାପ୍ତିସ୍ମ ବିଧାନ, ପୁଣି ସେହି ସବୁ ବିଷୟ ଯାହାକି ସମ୍ପୂର୍ଣ୍ଣ ରୂପେ ଗୋଳମାଳିଆ ହୋଇ ରହିଥିଲା, ଆଉ ଏହା ଏହି ସ୍ଥାନରେ ସୁସ୍ପଷ୍ଟ ଅଟେ। ତାଙ୍କର ବାସ୍ତବ ଉପସ୍ଥିତିରେ ଯେପରି ପ୍ରକଟିତ ଅବସ୍ଥାରେ ଅବସ୍ଥାନ କରି ରହିଅଛି, ବିଜ୍ଞାନ ଏକଥାକୁ ପ୍ରମାଣିତ କରେ। ସର୍ବସ୍ଥାନ ଗୁଡାକ ଏହାକୁ ତ ଘୋଷଣା କରିସାରିଛନ୍ତି। ମଣିଷ ଠିଆ ହୋଇ ରହିଅଛି, ଏହାରି ଆଡକୁ ସ୍ଥିର ଦୃଷ୍ଟିରେ ଅନାଇ ରହିଅଛି, ପୁଣି ଏହାକୁ ଘଟୁଥିବାର ଲକ୍ଷ୍ୟ କରୁଅଛି। ଯାହା କିଛି ବିଷୟକୁ ସେ ସତ୍ୟ କଥା ବୋଲି ପରିଚିତ କରାଇଥିଲେ, ତଦ୍ଭିନୁ ସେ କୌଣସି ଗୋଟିଏ ବିଷୟକୁ ସୁଦ୍ଧା
ପ୍ରକଟ କରିନାହାନ୍ତି। ଆପଣ ତ ସେହି ସ୍ଥାନରେ ବିଦ୍ୟମାନ ଅଟନ୍ତି, ଠିକ୍ ତଦ୍ରୁପ ଅବସ୍ଥାରେ ରହିଅଛି, ଯେପରିକି ବର୍ତ୍ତମାନ ସମୟରେ ଆମମାନେ ଯେ କେଉଁ ସ୍ଥାନ ଉପସ୍ଥିତ ସେ କଥାକୁ ଆପଣମାନେ ତଦ୍ୱାରା ଯେପରି ବୁଝିପାରନ୍ତି।
ଆଉ ଯେକୌଣସି ବ୍ୟକ୍ତି ଯିଏକି ତାଙ୍କର ଆତ୍ମାଙ୍କୁ ଲାଭ କରିଅଛନ୍ତି ସେ ଏହାକୁ ବୁଝନ୍ତି। ଆପଣଙ୍କ ଅନ୍ତରାତ୍ମାରେ ପରମେଶ୍ୱରଙ୍କ ଆତ୍ମାକୁ ଲାଭ କରିଥିବା ବ୍ୟକ୍ତି ଜଣଙ୍କ ବୁଝନ୍ତି ଯେ ଏହା ହିଁ ସତ୍ୟ କଥା ଅଟେ, ଯେହେତୁ ପରମେଶ୍ୱରଙ୍କ ଆତ୍ମା ତାଙ୍କ ବିରୁଦ୍ଧରେ ଆଦୌ କିଛି କହିବେ ନାହିଁ, ନୁହେଁ ଏପରି ଆଦୌ ନୁହେଁ, ଏହା ତ ବଚନର ସହିତ ସମତୁଲ ହୋଇ ରହିବ। ଆପଣ କହନ୍ତି ମୁଁ ଧର୍ମାତ୍ମାଙ୍କୁ ପାଇଥିଲି, ମୁଁ ଚିତ୍କାର କରିଥିଲି, ମୁଁ ବିଭିନ୍ନ ଭାଷାରେ କଥାବାର୍ତ୍ତା କରିଥିଲି, ମୁଁ ଆତ୍ମାରେ ଭରି ନାଚିଥିଲି, ତାହା ପରମେଶ୍ୱରଙ୍କଠାରେ କୌଣସି ପ୍ରକାରର ଅର୍ଥକୁ ପ୍ରକାଶ କରେ ନାହିଁ, କୌଣସି ପ୍ରକାର ମହତ୍ତ୍ୱକୁ ଆଦୌ ରଖେ ନାହିଁ, ବୁଝନ୍ତି ତ। ଦାଉଦ ମଧ୍ୟ ଠିକ୍ ସେହିପରି ଧରଣ କର୍ମକୁ କରିଥିଲେ, ସେହି ସ୍ଥାନରେ ଅବିକଳ ରୂପେ ସେହି ସମାନ ଧରଣ କାର୍ଯ୍ୟକୁ ସେ ସମ୍ପନ୍ନ କରିଥିଲେ। ସେମାନେ ଆପଣଙ୍କ ସମସ୍ତ ଶକ୍ତିକୁ ଖଟାଇ ଗୀତଗାନ କରିଥିଲେ, ଆଉ ସେ ମଧ୍ୟ ଆପଣଙ୍କ ସମସ୍ତ ଶକ୍ତିକୁ ଖଟାଇ ଚିତ୍କାର କରିଥିଲେ। ସେମାନଙ୍କ ମଧ୍ୟରେ ଥିବା ବାକି ପ୍ରଜାଗଣ ମଧ୍ୟ ସେହି ପ୍ରକାର ଉତ୍ସାହକୁ ଦେଖାଇଥିଲେ, ଏହା ସତ୍ତ୍ୱେ ସେମାନେ ମୃତ୍ୟୁ ଆଡ଼କୁ ଧାବମାନ ହେଉଥିଲେ, ତାହା ହିଁ ନିରାତ ସତ୍ୟ କଥାରେ ନା। ଏହା ସହିତ ତାହାର କୌଣସି ପ୍ରକାର ସମ୍ପର୍କ ଆଦୌ ନାହିଁ, ଏହା ତ ବାକ୍ୟ ଅଟେ, ପ୍ରଭୁଙ୍କର ବାକ୍ୟ ଅଟେ, ଯାହାକି ବିଶେଷ ପ୍ରକାରର ମାନ୍ୟତାକୁ ରଖିଥାଏ। ଯେଉଁମାନେ ପରମେଶ୍ୱରଙ୍କୁ ନିର୍ଭର ରଖନ୍ତି ସେମାନଙ୍କ ପାଇଁ ଏହା ମହତ୍ତ୍ୱ ରଖେ। ଆଜ୍ଞା ହଁ, ତାହା ହିଁ ବୁଝନ୍ତୁ, ସେହି ବ୍ୟକ୍ତିଗଣ ଯେଉଁମାନେ ଈଶ୍ୱରଙ୍କ ବଚନକୁ ଈଶ୍ୱରଙ୍କ ଆତ୍ମାଙ୍କୁ ଆପଣଙ୍କ ମଧ୍ୟରେ ହାସଲ କରି ରହିଛନ୍ତି, ସେମାନେ ବର୍ତ୍ତମାନ ସମୟର ପ୍ରତିଜ୍ଞା ପ୍ରତି ଚାହିଁ ରହନ୍ତି, ପୁଣି ଏହାକୁ ସଫଳ ହେବା ବିଷୟକୁ ଦେଖିବା ପର୍ଯ୍ୟନ୍ତ ସେ ଆଡ଼କୁ ନିର୍ଭର କରି ରହନ୍ତି ଓ ଅପେକ୍ଷାରତ ଥାନ୍ତି। ତତ୍ପରେ ଯାଇ ସେମାନେ ଏପରି କହିପାରନ୍ତି ଯେ ଏହା ତାହା ହିଁ ଅଟେ, ଯେହେତୁ ପରମେଶ୍ୱର ସେମାନଙ୍କଠାରେ ଏହାକୁ ପ୍ରକଟ କରନ୍ତି, ଠିକ୍ ନିଥନିଏଲଙ୍କ ପରି। ଫିଲିପ ଚାଲିଗଲେ, ତତ୍ପରେ ନିଥନିଏଲଙ୍କ ଦେଖା ପାଇଲେ, ଆଉ ନିଥନିଏଲ କହିଲେ କିଛି ସମୟ ପାଇଁ କେବଳ ଅପେକ୍ଷା କର, ତାହା ଯେ ପ୍ରତିଜ୍ଞା କରାଯାଇଥିଲା ସେ କଥା ମୋତେ ଜଣା, ତଥାପି ଏହି ବାକ୍ୟକୁ ମୋତେ ଆଉ ଥରେ ଟିକେ ଧ୍ୟାନ କରିବାକୁ ଦିଅ। ତତ୍ପରେ ସେ ଏହାକୁ ଯେତେବେଳେ ବୁଝିଗଲେ ସେ କହିଲେ ତାହା ହିଁ ସତ୍ୟ ଅଟେ। ସେହି ସ୍ତ୍ରୀ ଲୋକଟି କହିଥିଲେ ବର୍ତ୍ତମାନ ମୁଁ ଜାଣିଗଲି, ମୁଁ ବିଭିନ୍ନ ଧରଣର ଈଶ୍ୱର ତତ୍ତ୍ୱବିତ୍ମାନଙ୍କ ଠାରୁ ଶୁଣିସାରିଛି, ମୁଁ ଏହାକୁ ଆଉ ଥରେ ତାହାକୁ କରିସାରିଛି, ମୁଁ ସ୍ୱୟଂରୁ ବାଇବଲ ପାଠ କରିଅଛି, ପୁଣି ମୁଁ ଜାଣେ ଯେ ଆମମାନେ ମସିହ ବୋଲି କେହି ଜଣେ ବ୍ୟକ୍ତି ଆସୁଅଛନ୍ତି ଯିଏକି ଏହିସବୁ କାର୍ଯ୍ୟକୁ କରିବେ, ତେଣୁ ଆପଣ ନିଶ୍ଚୟ ତାଙ୍କର ଜଣେ ପୀଡ଼ିତ ଭାବବାଦୀ ଅଟନ୍ତି। ସେ ଅର୍ଥାତ୍ ଯୀଶୁ କହିଲେ ସେହି ଜଣଙ୍କ ମୁଁ ଅଟେ। ସେ ସେହି ସ୍ତ୍ରୀ ଲୋକଟି କହିଲେ ଆସ ଜଣେ ବ୍ୟକ୍ତିଙ୍କୁ ଦେଖ, ସେହି ଜଣଙ୍କ ଏହି ବ୍ୟକ୍ତି ଅଟନ୍ତି। ସେ ତ ସେତେବେଳେ ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ ଯେତେବେଳେ ପର୍ଯ୍ୟନ୍ତ ସେ ସେହି ମସିହଙ୍କୁ ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ପ୍ରଣୀତ ହୋଇଯାଇବାର ନ ଦେଖିଲେ। ତତ୍ପରେ ସେ କହିଲେ ବିଗତ 400 ବର୍ଷ ଧରି ଯାହାଙ୍କ ନିମନ୍ତେ ଆମମାନେ ଅପେକ୍ଷା କରି ରହିଥିଲୁ ସେହି ଜଣଙ୍କ ଏହି ବ୍ୟକ୍ତି ଅଟନ୍ତି। ଆମ୍ଭେମାନେ ତ କୌଣସି ଭାବବାଦୀଙ୍କୁ କିମ୍ବା କୌଣସି ଆତ୍ମିକ ବ୍ୟକ୍ତିଙ୍କୁ ଅଦ୍ୟାବଧି ପାଇନଥିଲୁ, ଏହି ସ୍ଥାନରେ ସେ ଉପସ୍ଥିତ, ପୁଣି ସେ ସ୍ୱୟଂ ଏପରି କହନ୍ତି ଯେ ସେହି ଜଣଙ୍କ ସେ ଅଟନ୍ତି। ଏଣୁ ଆସ ପୁଣି ଏପରି ଜଣେ ବ୍ୟକ୍ତିଙ୍କୁ ଦେଖ ଯିଏକି ମୁଁ କରିଥିବା ସକଳ ପ୍ରକାର କର୍ମର କଥାକୁ ମୋତେ କହିଲେ, ମାତ୍ର ଯାଜକ ସମ୍ପ୍ରଦାୟର ଲୋକଗୁଡାକ ତାଙ୍କୁ ବଧ କରିବାକୁ ଚାହିଁଲେ, ପରିଶେଷରେ ସେମାନେ ଏହାକୁ ସଫଳ ମଧ୍ୟ କଲେ, ବୁଝନ୍ତି ତ। କିନ୍ତୁ ସେମାନେ ଈଶ୍ୱରଙ୍କ ଆତ୍ମାଙ୍କୁ ଆଜି ଆଦୌ ହତ କରିପାରନ୍ତି ନାହିଁ, ତାହା ସତ କଥା, ସେମାନେ ଏହାକୁ କଦାପି ହତ କରିପାରନ୍ତି ନାହିଁ। ଆମ୍ଭମାନଙ୍କୁ ଭିତରକୁ ଘେନି ଆସିବା ପାଇଁ ସେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି, ସେହେତୁ ଆମ୍ଭେମାନେ ଅତିଶୟ ଧନ୍ୟବାଦୀ ଅଟୁ। ପରମେଶ୍ୱର ଯେ କେଡ଼େ ମହାନ ଅଟନ୍ତି, ତାଙ୍କର ସକଳ କାର୍ଯ୍ୟ ଯେ କେଡ଼େ ମହାନ ଅଟେ, ଏହା ଯେ କଦାପି ଅସଫଳ ହୁଏ ନାହିଁ, ସେହି ସବୁ ବିଷୟକୁ କେବଳ ଲକ୍ଷ୍ୟ କରନ୍ତୁ। ତତ୍ପରେ ସକଳ କର୍ମକୁ କରିବା ନିମନ୍ତେ ଈଶ୍ୱରଙ୍କଠାରେ ଏକ ନିରୂପିତ ପୁଣି ଅସଲି ପନ୍ଥା ରହିଅଛି, ଆଉ ସେଥିର ବିରୋଧରେ ଯାଇ ସେ ଏହାକୁ ଆଦୌ କାର୍ଯ୍ୟକାରୀ କରିପାରନ୍ତି ନାହିଁ। ଯୁଗାନ୍ତର ଦିନମାନଙ୍କରେ ସେ ଯେ କ'ଣ କରିବେ ସେ ବିଷୟକୁ ପରମେଶ୍ୱର ପ୍ରତିଜ୍ଞା କରି କହିଥିଲେ, ପୁଣି ସେଗୁଡାକୁ ପ୍ରେରଣ କରିଥିଲେ, ଆମ୍ଭମାନଙ୍କ ପାଇଁ ସମାଚାରଟିଏ ପ୍ରେରଣ କରିଥିଲେ। ତତ୍ପରେ ଏହି ସମାଚାରଟି ସେହି ଏକା ପ୍ରକାର ପରିଚୟକୁ ବହନ କରି ରହିଥିବ ଯେ ପ୍ରକାର ପରିଚୟକୁ ଏଲିଓ ବହନ କରି ରହିଥିଲେ, ଇଲିସାୟ ବହନ କରି ରହିଥିଲେ, ଯେପରି ଧରଣର ପରିଚୟକୁ ବହନ କରି ବାପ୍ତିଜିକ ଯୋହନ ମଧ୍ୟ ରହିଥିଲେ, ଠିକ୍ ସେହି ପ୍ରକାର। ପୁଣି ଏହା ସନ୍ତାନଗଣଙ୍କ ହୃଦୟକୁ ଫେରାଇବ, ମୂଳ ଶିକ୍ଷାକୁ ପ୍ରେରିତିକ ପିତାମହମାନଙ୍କ ଆଡ଼କୁ ବଚନର ଆଡ଼କୁ ସେମାନଙ୍କ ହୃଦୟକୁ ଫେରାଇବ, ତଥାପି ସଂଗଠନ ଆଡ଼କୁ ଆଦୌ ଫେରାଇବ ନାହିଁ, ଏହା ହିଁ ଅଟେ।
ଏହି ସକଳ ପ୍ରକାର ବିଷୟ କିପରି ଭାବରେ ଏକ ପ୍ରକଟୀକରଣ ହୋଇ ପରିଚିତ ହୁଏ, ଶେଷ ଦୂତଙ୍କର ତୁନିଧ୍ୱନି ପ୍ରକାଶିତ ବାକ୍ୟ ଦଶ ଅଧ୍ୟାୟ ଅନୁସାରେ ତାହା କିପରି ଭାବରେ ସୁସ୍ପଷ୍ଟୀକୃତ ହୁଏ। ସପ୍ତମ ଦୂତଙ୍କ ତୁନିଧ୍ୱନି କାଳରେ ସକଳ ପ୍ରକାରର ଗୃଢ ରହସ୍ୟ ଉନ୍ମୋଚିତ ହେବ। ଯେଉଁ ସବୁ ବିଷୟ ଯୁଗ ଯୁଗ ଧରି ଗୁପ୍ତ ହୋଇ ରହିଆସିଅଛି ସେଗୁଡ଼ାକ ଯେତେବେଳେ ଉନ୍ମୋଚିତ ହେବ। ଏହାକୁ ଜଣେ ମେଥଡିଷ୍ଟ, ତତ୍ପରେ ବ୍ୟାପ୍ଟିଷ୍ଟ, ପୁଣି ଚର୍ଚ୍ଚ ଅଫ୍ କ୍ରାଇଷ୍ଟ, ପୁଣି ଜିହୋବା ୱିଟନେସ୍ କାହିଁକି କରିଥିଲେ, ପୁଣି ସେମାନଙ୍କ ପରି ଅନ୍ୟମାନେ ସୁଦ୍ଧା କାହିଁକି କରନ୍ତି। ଏହିସବୁ ଗୃହ ରହସ୍ୟ ଅନ୍ତିମ ଦିନମାନଙ୍କରେ ପ୍ରଘଟ ହୋଇଯିବ, ଯେତେବେଳେ ସପ୍ତମ ଦୂତଙ୍କର କିମ୍ବା ସପ୍ତମ ଦୂତଙ୍କର ସମାଚାରଟି ପ୍ରଚାରିତ ହେବ। ଠିକ୍ ସେତେବେଳେ ଯେତେବେଳେ ସେ ଏପରି ନୁହେଁ ଯେ ଏହାକୁ କରୁଥିବା ଦ୍ୱାରା ସେ ଯେତେବେଳେ ଶୁଭାରମ୍ଭ କରନ୍ତି, ସେତେବେଳେ ମାତ୍ର ସେ ସୁସମାଚାରକୁ ଶୁଣାଇବା କାର୍ଯ୍ୟରେ ଯେତେବେଳେ ବ୍ୟସ୍ତ ରହନ୍ତି ଏବଂ ତାହାକୁ ଆରମ୍ଭ କରନ୍ତି, ସେହି ସମୟରେ ତାହା ପ୍ରକଟ ହୋଇଯିବ। ବୁଝନ୍ତି ତ, ପ୍ରସ୍ତୁତ କରାଯାଉଥିବା ସମସ୍ତ ବର୍ଷରେ ଏପରି ନୁହେଁ, କିନ୍ତୁ ସେ ସମାଚାର ଶୁଣାଇବାର କାର୍ଯ୍ୟକୁ ଯେତେବେଳେ ଆରମ୍ଭ କରନ୍ତି, ସେହି ସମୟରେ ଏହିସବୁ ନିଗୁଳ ତତ୍ତ୍ୱ ପ୍ରଘଟ ହୋଇଯିବ। ପୁଣି ସେହିସବୁ ଗୁପ୍ତ ରହସ୍ୟ ଏହି ସ୍ଥାନରେ ସୁପରିଚିତ ଅଟେ, ମାତ୍ର ସେମାନଙ୍କୁ ଏସବୁ ବିଷୟ ଜଣାନାହିଁ। ପୁଣି ସେଗୁଡ଼ାକର ସାକ୍ଷୀ ସ୍ୱରୂପ ଆପଣମାନଙ୍କ ପରି ସଜ୍ଜନ ବ୍ୟକ୍ତିଗଣ ଏତେବେଳେ ଏଠାରେ ଉପସ୍ଥିତ ଅଟନ୍ତି। ଆଉ ତତ୍ପରେ ସେହି ବିରାଟ ମାନମନ୍ଦିରରେ ତାହା ରହିଅଛି, ଯେପରିକି ସମସ୍ତ ବିଶ୍ୱ ତଦ୍ୱାରା ଅପରିଚିତ ହୋଇ ରହିଥିବ। କଣ ଯେ ଘଟିଗଲା ସେ ବିଷୟ ଧରି ସେମାନେ ଅଦ୍ୟାବଧି ବିସ୍ମିତ ହେଉଛନ୍ତି। ଟ୍ୟୁସନ୍ ସ୍ଥିତ ସେହି ବିରାଟ ମାନମନ୍ଦିର ଗୁଡାକ ସେହି ସ୍ଥାନରେ ଏହାର ଆଲୋକଚିତ୍ରକୁ ଉଠାଇଥିଲେ, ପୁଣି ଅଦ୍ୟାବଧି କଣ ଘଟିଲା ବୋଲି ବିଚାର କରି ଚକିତ ହେଉଛନ୍ତି। ଏହା କିପରି ଧରଣର ଏକ ବିଷୟ ଅଟେ, ସେମାନେ ଅଦ୍ୟାବଧି ଏହାକୁ ସମସ୍ତ ସମାଚାର ପତ୍ରରେ ପ୍ରକାଶ କରନ୍ତି। ଏହା ଯେ କଣ ସେ କଥାକୁ ଯେକୌଣସି ବ୍ୟକ୍ତି ଜାଣନ୍ତି କି, ଏହା ଯେ କିପରି ଭାବରେ ସମ୍ଭବ ହୋଇପାରିଥିଲା ସେ କଥାକୁ ଜାଣନ୍ତି କି, ସେହି ସ୍ଥାନରେ କୌଣସି ପ୍ରକାରେ କୁହୁଡ଼ିର ଆଭାସ ମିଳିନଥିଲା, ସେଠାରେ ପବନର ଅବସ୍ଥିତି ନଥିଲା, ଶୂନ୍ୟ ଆକାଶର 30 ମାଇଲ ଉର୍ଦ୍ଧ୍ୱରେ ବାଦଲର କୌଣସି ଚିହ୍ନ ବର୍ଣ୍ଣ ସୁଦ୍ଧା ରହିନଥିଲା। ଆରେ ବା, ବିସ୍ମୟଜନକ ବିଷୟ ସତେ, ଉର୍ଦ୍ଧ୍ୱସ୍ତ ଆକାଶରେ ଚିହ୍ନ ଗୁଡାକ ଦେଖିବାକୁ ମିଳିବ। ଏହିସବୁ ଘଟଣା ଯେ ଘଟେ ସେତେବେଳେ ବିଭିନ୍ନ ସ୍ଥାନରେ ତାହାର ଦୃଶ୍ୟ ଦେଖାଯିବ। ଏହିସବୁ ଘଟଣା ଯେତେବେଳେ ଘଟେ ସେତେବେଳେ ବିଭିନ୍ନ ସ୍ଥାନରେ ଭୂମିକମ୍ପର ସୂତ୍ରପାତ ହେବ, ତତ୍ପରେ ଆକାଶର ବକ୍ଷରେ ମନୁଷ୍ୟ ପୁତ୍ରଙ୍କ ପ୍ରଘଟିତ ହେବାର ଚିହ୍ନ ଗୁଡାକ ଦେଖିବାକୁ ମିଳିବ। ସେହିଦିନ ଲୋକଲିଖିତ ସୁସମାଚାର ଅନୁସାରେ ମନୁଷ୍ୟ ପୁତ୍ର ସ୍ୱୟଂକୁ ପୁନଃ ପ୍ରଘଟ କରିବେ, ସ୍ୱୟଂକୁ ପ୍ରଘଟ କରିଥିବା ଯୋଗୁଁ ସେପରି କରିବେ। ପୁଣି ସଦମ ଓ ଗମରାର ଦଶା ପରି ଏହି ଜଗତର ଦଶା ସେତେବେଳେ ପରିଲକ୍ଷିତ ହେବ। ଆରେ ବା, କି ଆଶ୍ଚର୍ଯ୍ୟଜନକ ବିଷୟ ସତେ! ଆହେ ଭାତୃଗଣ, ଆଧ୍ୟାତ୍ମିକ ବିଷୟ ଗୁଡାକ ପ୍ରତି ଆଦୌ ଅମନୋଯୋଗୀ ହୁଅନ୍ତୁ ନାହିଁ, ତାହାକୁ ବୁଝନ୍ତୁ। ତୁମ୍ଭେମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କରୁଅଛ, କାରଣ ସେଥିରେ ଅନନ୍ତ ଜୀବନ ପ୍ରାପ୍ତ ହେଉଅଛ ବୋଲି ମନେ କରୁଅଛ। ଆଉ ସେହି ଧର୍ମଶାସ୍ତ୍ର ମୋ ବିଷୟରେ ସାକ୍ଷ୍ୟ ଦେଉଅଛି, ବାକ୍ୟର ସମ୍ବନ୍ଧରେ ତାହା ସାକ୍ଷ୍ୟଦାନ କରେ, ସେଗୁଡ଼ାକ ତହିଁରେ ସତ୍ୟର ସମ୍ବନ୍ଧରେ ସାକ୍ଷ୍ୟ ଦିଅନ୍ତି, ଏହି ସମୟରେ ପରମେଶ୍ୱର କରୁଥିବା ସକଳ କାର୍ଯ୍ୟର ବିଷୟରେ ସାକ୍ଷ୍ୟ ଦିଅନ୍ତି। ତତ୍ପରେ କଣ ଘଟିଥାଏ, ଯେଉଁମାନେ ଈଶ୍ୱରଙ୍କ ଆତ୍ମାଙ୍କୁ ଲାଭ କରିଛନ୍ତି ଏହିସବୁ ବିଷୟ ନିମନ୍ତେ ସେମାନେ ଅପେକ୍ଷା କରି ରହନ୍ତି। ଆଉ ଏହିସବୁ ବିଷୟକୁ ସେମାନେ ଯେତେବେଳେ ଦେଖନ୍ତି, ତତ୍ପରେ ସେହିସବୁ ବିଷୟକୁ ସେମାନେ ବିଶ୍ୱାସ କରନ୍ତି। ଯୀଶୁ ଏପରି କହିଥିଲେ, ଯୀଶୁ କହିଥିଲେ, ପିତା ଆକର୍ଷଣ ନ କଲେ କେହି ମୋ ନିକଟରୁ କଦାପି ଆସିପାରେ ନାହିଁ। ଆଉ ପିତା ଯେ ସମସ୍ତଙ୍କୁ ମୋତେ ଦାନ କରିଅଛନ୍ତି ସେ ତ ବଚନ ଅଟନ୍ତି, ସେମାନେ ମୋ ନିକଟକୁ ଆସିବେ, ସେମାନେ ଅବଶ୍ୟ ମୋ ନିକଟକୁ ଆସିବେ। ଆଜି ସକାଳେ ମୁଁ ଯେ ଅତ୍ୟଧିକ ରୂପେ ରୁକ୍ଷ ଅଟେ ସେ କଥାକୁ ବୁଝନ୍ତୁ। ଅପେକ୍ଷା କରୁଥିବା ଅବସ୍ଥାରେ ସେମାନେ ଚାହିଁ ରହନ୍ତି, ଆଉ ସେମାନେ ଯେତେବେଳେ ଏପରି କରନ୍ତି, ପୁଣି ବର୍ତ୍ତମାନ ସମୟର ପ୍ରତିଜ୍ଞାଟିକୁ ସୁସ୍ପଷ୍ଟୀକୃତ ହୋଇଯାଇଥିବାର ବିଷୟକୁ ସେମାନେ ଯେତେବେଳେ ଦେଖନ୍ତି, ଏହା ତାଙ୍କର ବାକ୍ୟବତୀ ସେମାନଙ୍କର ବିଶ୍ୱାସକୁ ନବୀନୀକୃତ କରିଥାଏ। ଯେହେତୁ ଏହାକୁ ସଫଳ କରିବା ନିମନ୍ତେ ସେ ପ୍ରତିଜ୍ଞା କରିଥିଲେ, ପୁଣି ଏଠାରେ ସେ ତାହାକୁ ସଫଳ କରୁଅଛନ୍ତି, ତତ୍ପରେ ସେଥିରେ ଆଉ କୌଣସି ସନ୍ଦେହ ରହିନଥାଏ। ସର୍ବପ୍ରଥମେ ପରମେଶ୍ୱର କହନ୍ତି, ପ୍ରଥମରେ ପରମେଶ୍ୱର ଆପଣାର ବାକ୍ୟକୁ କହନ୍ତି, ତତ୍ପରେ ଯେଉଁ ଆତ୍ମା ଏହି ପରିଚୟକୁ ଆଣନ୍ତି ସେ ଏହାକୁ ସାଧନ କରନ୍ତି, ପୁଣି ଏହା ଯାହା ସାଧନ କରେ ବୋଲି ସେ କହିଥାନ୍ତି ତାହାକୁ ସଫଳ ମଧ୍ୟ କରିଥାଏ। ଆରେ ବା, ଆମମାନଙ୍କ ମଧ୍ୟରେ ଏକାଧିକ ନକଲକାରୀଗଣ ରହିଅଛନ୍ତି, ପୁଣି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଆମମାନେ ତଥାପି ଏତେବେଳେ ହାସଲ କରି ରହିଛୁ। ଅନ୍ତଃକରଣରୁ ଅତ୍ୟନ୍ତ ବିଶ୍ୱସ୍ତ ବ୍ୟକ୍ତିଗଣ ଏହିପରି ଭାବରେ ପୁଣି ସେହିପରି ଭାବରେ କରିବାକୁ ଯତ୍ନ କରୁଅଛନ୍ତି, ତଥାପି କଣ ଯେ ଘଟିଥିଲା ସେ ବିଷୟକୁ ଲକ୍ଷ୍ୟ କରନ୍ତୁ। ଲୋକଗୁଡ଼ାକ ସେମାନଙ୍କର ହସ୍ତକୁ ବଢ଼ାଇବେ ସତ, କିନ୍ତୁ ତତ୍ପରେ ମୃତ୍ୟୁବରଣ କରନ୍ତି। ବୁଝନ୍ତୁ, ଧ୍ୟାନ ଦିଅନ୍ତୁ, କୌଣସି ବ୍ୟକ୍ତିଙ୍କର ସାଂଗଠନିକ ଯୋଜନା ଆଦୌ ସାହାଯ୍ୟ କରିବ ନାହିଁ। ସେମାନଙ୍କର ସ୍ୱନିର୍ମିତ ବାହନ ଗୁଡ଼ାକ ନିମନ୍ତେ ସଦସ୍ୟଗଣଙ୍କୁ ପ୍ରସ୍ତୁତ କରିବାର ଆଚରଣଟି କିଛି ସାହାଯ୍ୟ ଆଦୌ କରିବ ନାହିଁ। ପରମେଶ୍ୱର ଏକ ସଂଗଠନକୁ କଦାପି ପ୍ରସ୍ତୁତ କରିନଥିଲେ, ସେ ଏକ ସଂଗଠନକୁ କଦାପି ପ୍ରସ୍ତୁତ କରିବେ ନାହିଁ। ପୁଣି ଏହା ତ ମନୁଷ୍ୟ ସୃଷ୍ଟ ଏକ ବିଷୟ ଅଟେ। ଯଦି ଆମ୍ଭେମାନେ ମେଥଡିଷ୍ଟ ସିନ୍ଧୁକକୁ ଆଦୌ ଭରୁନାହୁଁ, ବ୍ୟାପ୍ଟିଷ୍ଟ ସିନ୍ଧୁକକୁ ପୁଣି ପ୍ରେସବିଟେରିଆନ ସିନ୍ଧୁକକୁ ଆଦୌ ଭରୁନାହୁଁ, ତେବେ ମୁଁ ବିସ୍ମୟ ପ୍ରକାଶ କରେ ଯେ ଆମମାନଙ୍କ ସକଳ ପ୍ରକାର ସଦସ୍ୟତାର ଉଦ୍ୟମ ପୁଣି ଖ୍ରୀଷ୍ଟୀୟ ଧର୍ମଯୁଦ୍ଧ ଗୁଡ଼ାକ ଆଉ ଉଦ୍ଦୀପନା ଗୁଡ଼ାକର ଉଦ୍ୟମ ତେବେ କାହିଁକି ଏହା କେଉଁ ଉଦ୍ଦେଶ୍ୟରେ ସାର୍ଥକ? ତଥାପି ଖ୍ରୀଷ୍ଟଙ୍କ ସିନ୍ଧୁକ ବଚନର ସମ୍ବନ୍ଧରେ ଆମମାନଙ୍କର ଆଚରଣ କିପରି? ତଥାପି ଯିଏକି ବାକ୍ୟ ଅଟନ୍ତି ଖ୍ରୀଷ୍ଟରୂପୀ ସେହି ସିନ୍ଧୁକଙ୍କର ସମ୍ବନ୍ଧରେ ଆମମାନଙ୍କର ଆଚରଣ କିପରି? ଆଉ କନ୍ୟା ଯଦି ବାକ୍ୟର ଅନୁରୂପ ହୋଇଥାଏ, ତେବେ ତ ତାହାକୁ ଖ୍ରୀଷ୍ଟଙ୍କର ଅନୁରୂପ ହୋଇ ପରିଚିତ ହେବାକୁ ହିଁ ଅଛି, ବରଙ୍କର ଏକ ଅଂଶବିଶେଷ ହୋଇ ପ୍ରସ୍ତୁତ ହେବାକୁ ଅଛି, ତାହାକୁ ନିହାତି ପକ୍ଷେ ବଚନ ହେବାକୁ ହିଁ ଅଛି। ତାହାଙ୍କ ସମୟର ବାକ୍ୟ ହୋଇ ସେପରି ନୁହେଁ, ଏହି ସମୟର ବାକ୍ୟ ହୋଇ ପରିଚିତ ହେବାକୁ ଅଛି, ଯାହା ଏହି ସମୟର ବାକ୍ୟ ହେବ ବୋଲି ସେ ପ୍ରତିଜ୍ଞା କରି କହିଥିଲେ। ଯାହାକୁ ସେ ଆପଣାର କନ୍ୟାକୁ ପ୍ରସ୍ତୁତ କରିବାକୁ ପୁଣି ତାହାକୁ ସୁଗଠିତ କରି ପ୍ରସ୍ତୁତ କରିବା ନିମନ୍ତେ ସେ ପ୍ରେରଣ କରିଥିଲେ। ମୁଁ ଏପରି ଆଶା କରେ ଯେ ଆମମାନେ ଏ କଥାକୁ ନିଶ୍ଚିତ ରୂପେ ବୁଝୁଅଛୁ। ତେଣୁ କୌଣସି ବ୍ୟକ୍ତିଙ୍କର ବିଚାର ବୁଦ୍ଧିକୁ କିମ୍ବା ନିଜର କୌଣସି ବିଚାର ବୁଦ୍ଧିକୁ ଆଦୌ ସ୍ୱୀକାର କରନ୍ତୁ ନାହିଁ। ପୁଣି ଅନ୍ୟ ଜଣେ ବ୍ୟକ୍ତି ଯେ କିପରି ବିଚାର ପୋଷଣ କରନ୍ତି ତାହାକୁ ସ୍ୱୀକାର କରନ୍ତୁ ନାହିଁ। ଏଠାରେ ପ୍ରକଟିତ ହୋଇଥିବା ବାକ୍ୟକୁ ବାଇବଲକୁ କେବଳ ସ୍ୱୀକାର କରି ନିଅନ୍ତୁ। ସେହି ବଚନ ଏପରି କହନ୍ତି, ଏହି ଯୁଗାନ୍ତ ସମୟରେ ପରମେଶ୍ୱର ଯେ କିପରି ଭାବରେ ନିଜର କନ୍ୟାକୁ ମନୋନୀତ କରିବେ ସେ ବିଷୟରେ ସେ ଆପଣଙ୍କର ବାକ୍ୟରେ ପ୍ରତିଜ୍ଞା କରିଅଛନ୍ତି। ଆପଣମାନେ ସେ କଥାକୁ ଜାଣନ୍ତି କି ସେ ଏହାକୁ ପ୍ରତିଜ୍ଞା କରିଥିଲେ ଯେ ସେ ଏହାକୁ କିପରି ଭାବରେ ସଫଳ କରିବେ। ପୁଣି ଖ୍ରୀଷ୍ଟଙ୍କୁ ମନୋନୀତ କରୁଥିବା ସମୟରେ ତାଙ୍କର ମୂଳ ଯୋଜନାଟି ଯେ କ'ଣ ଥିଲା, ପୁଣି ସମୟକୁ ନିରୂପଣ କରୁଥିବା ସମୟରେ କାଳକୁ ନିରୂପଣ କରିଥିବା ସମୟରେ ତାଙ୍କର ଯୋଜନାଟି ଯେ କ'ଣ ଥିଲା, ସେ ସବୁକୁ ପରିଚିତ କରିବାକୁ ସେ ପ୍ରତିଜ୍ଞା କରିଥିଲେ। ସେ ଯେ କିପରି ଭାବରେ କରିଥିଲେ, ସେ ଆପଣଙ୍କର କନ୍ୟା ପ୍ରତି ଏହାକୁ ଆଦୌ ଅବହେଳିତ କରିପାରନ୍ତି ନାହିଁ, ଯେହେତୁ ସେହି ବାକ୍ୟ ସେ ଏକ ଅଂଶ ଅଟେ। ଏକ ସଂଗଠନ ଦ୍ୱାରା ସେ ଏହାକୁ ଆଦୌ ପରିଚିତ କରିପାରନ୍ତି ନାହିଁ, ଯେହେତୁ ଏକ ସଂଗଠନ ଦ୍ୱାରା ସେ ଖ୍ରୀଷ୍ଟଙ୍କୁ ଆଦୌ ମନୋନୀତ କରିନଥିଲେ। ଏକ ସଂଗଠନ ପାଇଁ ଖ୍ରୀଷ୍ଟ ଏକ ସଂଗଠନକୁ ଖ୍ରୀଷ୍ଟ ଆସିଥିଲେ କି? ଏକ ସଂଗଠନ ଦ୍ୱାରା ସେ ପ୍ରେରିତ ହୋଇଥିଲେ କି? ନୁହେଁ, ସେମାନେ ତ ତାଙ୍କୁ ତୁଚ୍ଛୀକୃତ କରିଥିଲେ। ଭଲ କଥା, ତେବେ ତ ସଂଗଠନଟି ତାହା ହିଁ କରିଅଛି। ତେବେ ତ ସେ ଯେତେବେଳେ କନ୍ୟାଟିଏ ନିରୂପଣ କରନ୍ତି, ସେ ଅନ୍ୟ କୌଣସି ପ୍ରକାର ଏହାକୁ କରିପାରନ୍ତି କି? ସେ କିପରି ଭାବରେ ଏଠାରେ ଖ୍ରୀଷ୍ଟଙ୍କୁ ପ୍ରକଟ କରିଥିଲେ? ଭାବାଦୀମାନଙ୍କ ବାକ୍ୟ ଦ୍ୱାରା ପ୍ରକଟ କରିଥିଲେ, ତାହା ସତ୍ୟ କଥା ଅଟେ ନା? ତାଙ୍କର କନ୍ୟାକୁ ସେ କିପରି ଭାବରେ ଯେତେବେଳେ ପରିଚୟକୁ ଆସି ଆଣିବେ, ଭାବାଦୀମାନଙ୍କ ବାକ୍ୟ ଦ୍ୱାରା ସେ ତାହାକୁ ପରିଚିତ କରାଇବେ? ସେ ଯେତେବେଳେ ଆସିଲେ କିପରି ଭାବରେ ସେ ଆପଣଙ୍କୁ ପରିଚିତ କରାଇଲେ? ଏଲିଅଙ୍କ ଆତ୍ମାରେ ଆବିଷ୍ଟ ଥିବା ଜଣେ ବ୍ୟକ୍ତି ଯିଏକି ପ୍ରାନ୍ତରୁ ବାହାରି ଆସିଥିଲେ ତାଙ୍କରି ଦ୍ୱାରା, ସେ ଆପଣଙ୍କ କନ୍ୟାକୁ କିପରି ଭାବେ ପରିଚିତ କରାଇବେ ସେହି ସମାନ ବିଷୟକୁ ସେ ମଲାକି ଚତୁର୍ଥ ଅଧ୍ୟାୟରେ ପ୍ରତିଜ୍ଞା କରିଥିଲେ। ସଦମର ଦିନମାନଙ୍କରେ ତାହା ଯେପରି ଘଟିଥିଲା, ଠିକ୍ ସେହିପରି ଭାବରେ ପୃଥିବୀକୁ ଧ୍ୱଂସ କରିବା ପୂର୍ବେ ସେ କନ୍ୟାକୁ ପରିଚିତ କରାଇବେ। ମନେ ପକାନ୍ତୁ, ସଦମ ଜଳି ପଡି ଭସ୍ମ ହୋଇଯାଇଥିଲା, ତାହା ସତ୍ୟ କଥା ଅଟେ ନା? ଆଚ୍ଛା, ତେବେ ଏହି ଜଗତଟି ସୁଦ୍ଧା ଜଳିଯିବା ପାଇଁ ପ୍ରସ୍ତୁତ ଅଟେ। ଯୀଶୁ ସେପରି କଥାକୁ କହିଥିଲେ, ଯେପରିକି ଲୋକଲିଖିତ ସୁସମାଚାରର 17:30 ଲିଖିତ ହୋଇଅଛି, ତଦନୁସାରେ ଏହା ସେହି ସମୟଟି ହେବ ଯେପରି ସଦୋମ ଆଉ ହମୋରାର ସମୟରେ ହୋଇଥିଲା, ମନୁଷ୍ୟ ପୁତ୍ର ପ୍ରକାଶିତ ହେବା ଦିନ ସେହି ପ୍ରକାର ଘଟିବ। ତତ୍ପରେ କି ପ୍ରକାରର ଘଟଣା ଘଟିବ? ମଲାଖିଙ୍କ ପୁସ୍ତକ ଅନୁସାରେ ସେ ଜଗତକୁ ପୁନର୍ବାର ଭସ୍ମୀଭୂତ କରିବେ। ତତ୍ପରେ ଧାର୍ମିକଗଣ 1,000 ବର୍ଷର ରାଜତ୍ୱ କାଳରେ ଅଧାର୍ମିକମାନଙ୍କ ପାଉଁଶ ଉପରେ ଚାଲିବେ, ତାହା ସତ୍ୟ କଥା ଅଟେ ନା? ବୁଝନ୍ତି କି, ସେହି ହେତୁରୁ ଆମମାନେ ପ୍ରକୃତରେ ଯୁଗାନ୍ତର ସମୟରେ ଉପସ୍ଥିତ ହୋଇ ସାରିଅଛୁ। ଏତେବେଳେ ଆମମାନେ ତ ଦ୍ୱାର ଦେଶରେ ଅପେକ୍ଷାରତ ହୋଇ ବସିଅଛୁ, ତାଙ୍କର ଆଗମନ ପାଇଁ ଅପେକ୍ଷା କରି ରହିଅଛୁ।
ଧ୍ୟାନ ଦିଅନ୍ତୁ, ପରମେଶ୍ୱର ଆପଣଙ୍କ ବାକ୍ୟରେ ପ୍ରତିଜ୍ଞା କରି କହିଥିଲେ ଯେ ଯେଉଁ ମୂଳପନ୍ଥରେ ସେ ଆପଣଙ୍କ କନ୍ୟାକୁ ମନୋନୀତ କରିଥିଲେ, ଆପଣ ସେହି ମୂଳପନ୍ଥ ଅନୁସାରେ ଆପଣଙ୍କ କନ୍ୟାକୁ ସେ ପୁନର୍ବାର ମନୋନୀତ କରିବେ, ବର ସେହିପରି ଭାବରେ ଏହି ମନୋନୟନର କାର୍ଯ୍ୟକୁ ସମ୍ପନ୍ନ କରିବେ। ସେ ତ ଭାବବାଦୀମାନଙ୍କ ଦ୍ୱାରା ଏହାକୁ ପୂର୍ବଭାଷ କରି କହିଥିଲେ, ତତ୍ପରେ ଏହାକୁ ଜଣେ ଭାବବାଦୀଙ୍କୁ ପ୍ରେରଣ କରି ପ୍ରମାଣ ସିଦ୍ଧ କରି ଦେଖାଇଥିଲେ। ଜର୍ଜନ ନଦୀ କୂଳରେ ଠିଆ ହୋଇଥିବା ଅବସ୍ଥାରେ ସେହି ଭାବବାଦୀ ଜଣକ ଏପରି କହିଥିଲେ, ଏଇ ଦେଖ, ସେମାନେ ତାଙ୍କୁ ପଚାରିଥିଲେ, ଆପଣ ସେ ମସିହ ଅଟନ୍ତି କି, ଆପଣ ସେଇ ଜଣକ ଅଟନ୍ତି କି? ସେ ଉତ୍ତରରେ କହିଥିଲେ, ନୁହେଁ, ମୁଁ ସେଇ ମସିହ ଆଦୌ ନୁହେଁ। ଆପଣ ନିଶ୍ଚିତ ରୂପେ ସେଇ ମସିହ ଅଟନ୍ତି, କିନ୍ତୁ ମୁଁ ସେଇ ଜଣକ ଆଦୌ ନୁହେଁ ବୋଲି ସେ କହିଥିଲେ। ଏହା ସତ୍ତ୍ୱେ ସେ ତୁମମାନଙ୍କ ମଧ୍ୟରେ ଉପସ୍ଥିତ ଅଛନ୍ତି, ଆଉ ତାଙ୍କ ଜୋତାର ବନ୍ଧନକୁ ଖୋଲିବା ନିମନ୍ତେ ମୁଁ ଯୋଗ୍ୟ ନୁହେଁ। ଆଉ ସେ ଯେତେବେଳେ ଆସନ୍ତି ସେତେବେଳେ ସେ ସ୍ୱୟଂକୁ ପରିଚିତ କରାଇଥାନ୍ତି, ଆଉ ବର୍ତ୍ତମାନ ସେ ଆମ୍ଭମାନଙ୍କ ଗହଣରେ ଉପସ୍ଥିତ ଅଛନ୍ତି, ପବିତ୍ର ଆତ୍ମାଙ୍କ ବ୍ୟକ୍ତିତ୍ୱରେ ଥାଇ ଉପସ୍ଥିତ ଅଛନ୍ତି, ଆପଣଙ୍କ ମଣ୍ଡଳୀ ମଧ୍ୟରେ ଆସୁଅଛନ୍ତି, ନିଜକୁ ଅଧିକରୁ ଅଧିକ ପ୍ରକଟିତ କରୁଅଛନ୍ତି, ଆଉ ଆପଣଙ୍କୁ ତଦ୍ୱାରା ସୁପରିଚିତ କରାଉଅଛନ୍ତି, କାରଣ ସେ ଆଉ କନ୍ୟା ପୁଣି ବର ସମସ୍ତେ ଏକ ଧରଣର ହେବେ, ସ୍ୱୟଂରୁ ସୁପରିଚିତ କରାଉଥିବେ। ପୁଣି ଏକଦା ଆପଣମାନେ ସ୍ୱୟଂରୁ ଦେଖିବେ ଯେ ଯାହାଙ୍କୁ ଆପଣମାନେ ନିଜର ହୃଦୟରେ ଅନୁଭବ କରିଥିଲେ, ପୁଣି ତାଙ୍କର ପରିଚୟକୁ ଲକ୍ଷ୍ୟ କରିଥିଲେ, ସେ ବ୍ୟକ୍ତିତ୍ୱର ପରିଚୟରେ ଥାଇ ଆପଣଙ୍କ ସମ୍ମୁଖରେ ଉଭା ହୋଇ ରହିଥିବେ, ତତ୍ପରେ ଯାଇ ଆପଣ ଆଉ ସେ ଉଭୟେ ଏକ ହୋଇଯିବେ। ଆପଣମାନେ ବାକ୍ୟ ଦ୍ୱାରା ଏକୀଭୂତ ହୋଇଅଛନ୍ତି, ଆଉ ବାକ୍ୟଟି ଆଦ୍ୟରୁ ଥିଲେ, ତାହା ପୁନଶ୍ଚ ଆଦ୍ୟର ଅବସ୍ଥା ମଧ୍ୟକୁ ଫେରିଯିବେ, ଯିଏକି ସ୍ୱୟଂରୁ ଈଶ୍ୱର ଅଟନ୍ତି। ଆଉ ମୁଁ ଯେ ମୋର ପିତାଙ୍କଠାରେ, ପୁଣି ତୁମେମାନେ ଯେ ମୋ ଠାରେ ଓ ମୁଁ ତୁମମାନଙ୍କଠାରେ ଅଛି, ଏହା ସେହିଦିନ ତୁମେମାନେ ଜାଣିବ। ହାଲେଲୁୟା, ଆମମାନେ ଏହି ସ୍ଥାନରେ ଉପସ୍ଥିତ ଅଟୁ, ହାଲେଲୁୟା। ଠିକ ଏହି ସମୟରେ ସେ ଯେ ଆମମାନଙ୍କ ମଧ୍ୟରେ ଯଥୋଚିତ ରୂପେ ସ୍ୱୟଂକୁ ବ୍ୟକ୍ତିତ୍ୱତାର ସହିତ ଥାଇ ପ୍ରକଟିତ କରୁଅଛନ୍ତି, ତାହା କିନ୍ତୁ ମୁଁ ବିଶେଷ ଆନନ୍ଦିତ। ପୁଣି ବାକ୍ୟରେ ସମ୍ବନ୍ଧରେ ସେ ଯେ କଣ ପ୍ରତିଜ୍ଞା କହିଥିଲେ ସେ କଥାକୁ ଲକ୍ଷ୍ୟ କରି ମୁଁ ଆନନ୍ଦିତ ଅଟେ। କୌଣସି ବ୍ୟକ୍ତିଙ୍କର ଯାହା ଉତ୍ତେଜନା ତାହା ନୁହେଁ, ଗୀତ ଗାନ କରିବା ଯୋଗୁଁ, ପୁଣି ଦିଆ ମାରିବା ଯୋଗୁଁ, ଆଉ ନାଚ କରୁଥିବା ଯୋଗୁଁ ମଧ୍ୟ ନୁହେଁ, କିନ୍ତୁ ତାଙ୍କରି ବାକ୍ୟ ଦ୍ୱାରା ଆମେନ୍। ସେ ନିଜକୁ ଆପଣଙ୍କ ବାକ୍ୟ ଦ୍ୱାରା ସୁପରିଚିତ କରାଉଅଛନ୍ତି, ଆମେନ୍। ଧ୍ୟାନ ଦିଅନ୍ତୁ, ସେମାନେ ଯେତେବେଳେ ଘେନି ଆସିଲେ, ମନ୍ଦିରକୁ ନିର୍ମାଣ କଲେ, ପୁଣି ତନ୍ମଧ୍ୟକୁ ସିନ୍ଧୁକକୁ ଘେନି ଆସିଲେ, ତତ୍ପରେ ପରମେଶ୍ୱର ତା ମଧ୍ୟକୁ ଅଗ୍ନିସ୍ତମ୍ଭ ସହିତ ଥାଇ ପ୍ରବେଶ କଲେ, ଆମେନ୍। ସେହି ଜଣଙ୍କର ପୁଣି ଦାଉଦ ଥିଲେ, ସେ ଦିଆ ମାରୁଥିଲେ ଆଉ ନାଚୁଥିଲେ, ସେମାନେ ତ ପୁଣି ଗୀତ ଗାନକାରୀଗଣ ଥିଲେ ଆଉ ଯାଜକଗଣ ଥିଲେ, ସେମାନେ ବହନ କରି ନେଉଥିଲେ ଯେତେବେଳେ କି ସେମାନେ ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ ଯାଇଥିଲେ। ତଥାପି ସିନ୍ଧୁକଟି ତା ନିଜ ସ୍ଥାନରେ ପୁଣି ପଦବୀରେ ଥିବା ସମୟରେ ପରମେଶ୍ୱର ତାହାକୁ ସୁପରିଚିତ କରାଉଥିଲେ। ଏଥିପୂର୍ବେ କି ସେମାନେ ସେହି ସ୍ଥାନରେ ସିନ୍ଧୁକଟିକୁ ଆଣି ରଖନ୍ତି, ସେଠାରେ ଅଗ୍ନିସ୍ତମ୍ଭ ଉପସ୍ଥିତ ରହି ସେମାନଙ୍କ ପଥ ପ୍ରଦର୍ଶନ କରାଉଥିଲେ। ସେ ତିରୁବୁଗଣଙ୍କ ପକ୍ଷରୁ ଯଥାଶୀଘ୍ର ଅବତରଣ କରି ଆଉ ତାଙ୍କର ବିଶ୍ରାମ କକ୍ଷ ମହାପବିତ୍ର ସ୍ଥାନରୁ ବାହାରି ଆସି ସେହି ଅଗ୍ନିସ୍ତମ୍ଭ ସେମାନଙ୍କ ପଥ ପ୍ରଦର୍ଶନ କରିଥିଲେ, ଆଉ ପରମେଶ୍ୱରଙ୍କ ମହିମାର ତେଜ ପ୍ରଜାଗଣଙ୍କ ମଧ୍ୟରେ ସେ ପର୍ଯ୍ୟନ୍ତ ଅବସ୍ଥାନ କରି ରହିଥିଲେ। ପୁଣି କିପରି ଭାବରେ ସେମାନେ ଯେ ତାଙ୍କର ଉପାସନା କରିପାରନ୍ତି ସେ ବିଷୟ ସୁଦ୍ଧା ସେମାନେ ବୁଝିପାରିନଥିଲେ, ଆମେନ୍। ଆପଣ କନ୍ୟା ନିମନ୍ତେ ସେତେବେଳେ ଆସନ୍ତି, ତାହା ସକଳ ଈଶ୍ୱର ତତ୍ତ୍ୱବିତ୍ ମାନଙ୍କର ଚକ୍ଷୁକୁ ଅନ୍ଧ କରି ପକାଇବ। ଏହା ସେମାନଙ୍କ ପ୍ରତି ସେପରି ଘଟିଥିଲା, ଠିକ ଯେପରି ଭାବରେ କନ୍ୟାଟି ମଧ୍ୟରାତ୍ରି ସମୟରେ ଉଦ୍ଘୋଷିତ ହେବ, ଏପରିକି ତାହାର ଯିବା ଘଟଣାକୁ ସେମାନେ ଆଦୌ ଦେଖିବେ ନାହିଁ। ଆରେ ବା, ଈଶ୍ୱରଙ୍କ ନାମର ମହିମା ହେଉ। ଧ୍ୟାନ ଦିଅନ୍ତୁ, ଆପଣଙ୍କ କନ୍ୟାକୁ କାଢି ଆଣିବା ନିମନ୍ତେ, ହଁ, ତାହାକୁ କାଢି ଘେନିଯିବା ନିମନ୍ତେ ଈଶ୍ୱର ପ୍ରତିଜ୍ଞା କରି କହିଥିଲେ ସେ କଣ କରିବେ। ସେଠାରେ ଏକ ବିଜୟର ଅବସ୍ଥିତି ରହିଥିବ, ସବୁକିଛି ପ୍ରତିଜ୍ଞାର ବାକ୍ୟକୁ ସେ ଯେ କିପରି ଭାବରେ ସଠିକ ରୂପେ ସଫଳ କରିବେ ତାହାରି ଅବଗତ ନିମନ୍ତେ ସନ୍ଧ୍ୟା କାଳରେ ଏକ ଦୀପ୍ତିର ଆବିର୍ଭାବ ହେବ, ଆଉ ପୁରାତନ ନିୟମରେ ପୁଣି ନୂତନ ନିୟମରେ ତାଙ୍କର ମୂଳ ଯୋଜନା ଅନୁସାରେ ଏହା କାର୍ଯ୍ୟକାରୀ ହେବ। ତତ୍ପରେ ଏହା ସଂଗଠନ ଦ୍ୱାରା କଦାପି ସଫଳ ହେବାର ନୁହେଁ। ଆଜିକାଲି ଆମମାନେ ଯେଉଁ ସବୁ ରୀତିନୀତିକୁ ପାଳନ କରୁଅଛୁ ଏହା ତଦ୍ୱାରା ସଫଳ ହେବାର ନୁହେଁ। ଆମ୍ଭେମାନେ ତ ଅକ୍ଲେଶରେ ମୃତ୍ୟୁକୁ ବ୍ୟବସ୍ଥିତ କରିଥାଉ,
ଲୋକ ଗୁଡାକ ଅତି ସହଜରେ ଏହା ସହିତ ନିଜର ସହମତିକୁ ରକ୍ଷା କରନ୍ତି, ବିଶ୍ୱାସକୁ ଏଥିରେ ଆଧାର କରି ରଖନ୍ତି, ଆଉ ତଦ୍ୱାରା ମୃତ୍ୟୁବରଣ କରନ୍ତି। ବୁଝନ୍ତି ତ ବଚନଟି ସନ୍ଧ୍ୟା ସମୟର ସୁସମାଚାରଟି ନିଶ୍ଚିତ ରୂପେ ସନ୍ଧ୍ୟାକାଳର ସବୁ ଫଳକୁ ବହନ କରି ରହିଥିବ। ଏହି ସନ୍ଧ୍ୟାକାଳର ସମାଚାରଟି ନିଶ୍ଚିତ ରୂପେ ସନ୍ଧ୍ୟାକାଳ ବୀଜକୁ ବପନ କରିବ, କିନ୍ତୁ ପ୍ରାତଃକାଳ ବୀଜକୁ ଆଦୌ ବୁଣିବ ନାହିଁ। ସନ୍ଧ୍ୟାକାଳ ବୀଜ ତାହା ଯଥୋଚିତ ବିଷୟ ଅଟେ ନା? ମଧ୍ୟାହ୍ନ ସମୟର ସଦୃଶ ଏହା ତ ପୂର୍ବବର୍ତ୍ତୀ ସମୟର ବୀଜ ଅଟେ। ସଂଗଠନର ବୀଜ ଥିଲା, ଏହା ମୃତ୍ୟୁବରଣ କରିସାରିଛି, ନାଶ ହୋଇସାରିଛି। ମାତ୍ର ସନ୍ଧ୍ୟାକାଳର ସମାଚାରଟି ସନ୍ଧ୍ୟାକାଳ ଜ୍ୟୋତିକୁ ପ୍ରକାଶ କରିବ, ସନ୍ଧ୍ୟାକାଳର ସକଳ ଫଳକୁ ପରିଚିତ କରାଇବ, ସନ୍ଧ୍ୟାକାଳର ସମାଚାରଟି ତାହା ହିଁ ପରିଚିତ କରାଇବ। ଯୀଶୁଙ୍କର ସମୟଟି ତାହା ମଧ୍ୟାହ୍ନକାଳ ସମୟର ଯୁଗ ଥିଲା, ତାହା ମଧ୍ୟାହ୍ନକାଳର ସୁସମାଚାର ଯୁଗ ଥିଲା। ସେ ଯୁଗଟି ମଧ୍ୟାହ୍ନ ସମୟର ସକଳ ଫଳକୁ ପ୍ରଦର୍ଶିତ କରିଥିଲା। ପ୍ରାରମ୍ଭିକ ସମୟର ସମାଚାରଟି ପ୍ରାରମ୍ଭିକ ଯୁଗର ସକଳ ଫଳକୁ ସୃଷ୍ଟି କରିବାର ସକଳ କର୍ମକୁ ପ୍ରଦର୍ଶିତ କରିଥିଲା। ମଧ୍ୟାହ୍ନ କାଳରେ ସେ ଆପଣାର ପୁତ୍ରଙ୍କୁ ନିଜର ସାଦୃଶ୍ୟରେ ନିର୍ମାଣ କରିଥିଲେ। ସନ୍ଧ୍ୟାର ନିମନ୍ତେ ଏହାଙ୍କ ଉଦ୍ଦେଶ୍ୟରେ ସେ ଏକ କନ୍ୟାକୁ ପ୍ରସ୍ତୁତ କରନ୍ତି। ବୁଝନ୍ତି ତ କାହା ଦ୍ୱାରା? ତାଙ୍କର ବାକ୍ୟ ଦ୍ୱାରା। ସେ କିପରି ଭାବରେ ପୃଥିବୀର ନିର୍ମାଣ କଲେ, ଏହାକୁ ସ୍ଥିତିରେ ଅବସ୍ଥାପିତ କରାଇବା ପାଇଁ ସେ କିପରି ଭାବରେ ଏଥିରେ ବାକ୍ୟ ଉଚ୍ଚାରିତ କଲେ, ଆପଣାର ବାକ୍ୟ ଦ୍ୱାରା ସେପରି କଲେ। ତାଙ୍କର ପୁତ୍ର କିଏ ଥିଲେ? ବଚନ ଥିଲେ, ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସହିତ ଥିଲେ, ପୁଣି ବାକ୍ୟ ଦେହବନ୍ତ ହେଲେ, ଆଉ ଆମମାନଙ୍କ ସେମାନଙ୍କ ମଧ୍ୟରେ ବାସ କଲେ। ସେ ଆପଣାର କନ୍ୟାକୁ କିପରି ଭାବରେ ଉର୍ଦ୍ଧାନ୍ୱିତ କରିବେ? ବଚନ ଦ୍ୱାରା। ଏକ ନୂତନ ସକଳ ଦ୍ୱାରା ନୁହେଁ, କୌଣସି ଈଶ୍ୱର ତତ୍ତ୍ୱବିତ୍ତଙ୍କ ବିଚାର ଦ୍ୱାରା ନୁହେଁ, କିନ୍ତୁ ଆପଣାର ବାକ୍ୟାନୁସାରେ ସେ କନ୍ୟାକୁ ତାହାକୁ ପରିଚିତ କରାଇବେ। ତେଣୁ ଏଥିରୁ ଗୋଟିଏ ଶବ୍ଦକୁ କାଢି ପକାନ୍ତୁ ନାହିଁ, କିମ୍ବା ଏଥିରେ କୌଣସି ଗୋଟିଏ ଶବ୍ଦକୁ ଯୋଗ କରନ୍ତୁ ନାହିଁ। ଏହା ଯେପରି ଭାବରେ ଅଛି, ଠିକ ସେହିପରି ଭାବରେ ଅକ୍ଷୁର୍ଣ୍ଣ ଅବସ୍ଥାରେ ଏହାକୁ ରଖିଥାନ୍ତୁ। ବୁଝନ୍ତି ତ ଯଦ୍ୟପି ସେହି ମୋହର ଗୁଡାକୁ ସେ ଖୋଲନ୍ତି, ପୁଣି ପୂର୍ବବର୍ତ୍ତୀ ଦିନମାନଙ୍କରେ ମଣ୍ଡଳୀ ଯେ କଣ ଫ୍ରାଇ ବସିଥିଲା ସେ କଥାକୁ ପ୍ରକଟ କରନ୍ତି, ତଥାପି ଏହି ସନ୍ଧ୍ୟାକାଳରେ ସେ ଯେ ପ୍ରକଟ ହେବେ ଏ ବିଷୟକୁ ପ୍ରତିଜ୍ଞା କରି କହିଥିଲେ। ପ୍ରକାଶିତ ବାକ୍ୟ 10 ଅଧ୍ୟାୟରେ, ପୁଣି ମଲାଖି 4 ଅଧ୍ୟାୟରେ, ଲୁକ 17:30ରେ ସେ ଏହାକୁ ସଫଳ କରିବେ ବୋଲି ପ୍ରତିଜ୍ଞା କରିଥିଲେ। ତେଣୁକରି ଏହାକୁ ଆଦୌ ଗୋଳାଇ ମିଶାଇ ନ ଦେଉନ୍ତୁ। ଆସନ୍ତୁ ଆମେ ସେପରି ଆଦୌ ନ କରିବାକୁ ଯତ୍ନ କରୁ, ଏହାକୁ ତାର ଉଚିତ ଅବସ୍ଥାରେ ରକ୍ଷା କରିବାକୁ ଆଗ୍ରହୀ ହେଉ। ଶେଷ କରୁଥିବା ବେଳାରେ ମୋତେ ଟିକିଏ କହିବାକୁ ଦିଅନ୍ତୁ, 12 ବାଜିବାକୁ ଏହା ପ୍ରାୟ 15 ମିନିଟର ସମୟ ଆହୁରି ବାକି ରହିଛି। ଏହି କଥାକୁ କହୁଥିବା ଦ୍ୱାରା ମୋତେ ଶେଷ କରିବାକୁ ଦିଅନ୍ତୁ। ହେ ବନ୍ଧୁଗଣ, ପ୍ରଭୁ ଯୀଶୁଙ୍କ ନାମରେ ଏ କଥାକୁ ଶୁଣନ୍ତୁ, ଏହି ବିଷୟ ଗୁଡାକ ଆପଣମାନଙ୍କ ନିମନ୍ତେ ଅଧିକ ରୂପେ ସରଳ ଅଟେ, ତେଣୁ ଏହାକୁ କାହିଁକି ବିଶ୍ୱାସ ନ କରିବେ? ଏହା ତ ଅଧିକ ସରଳ ବିଷୟ ଅଟେ, ତେଣୁ ଏହାକୁ କାହିଁକି ନ ବୁଝିବେ? ଏହାକୁ ନିଶ୍ଚିତ ରୂପେ ଆପଣମାନେ ବୁଝିପାରନ୍ତି, ଜଗତଟି ଏହାକୁ ନିଶ୍ଚିତ ରୂପେ ବୁଝିପାରନ୍ତା। ତଥାପି ଆପଣମାନଙ୍କର ଅଧମତାଟି କେବଳ ସେମାନେ ଯେଉଁ ଅଧମତାର ବିଷୟ ଗୁଡାକୁ ପୁଣି ନୂତନ ଧରଣର ଢଙ୍ଗ ରଙ୍ଗ ଗୁଡାକୁ ଆଜିକାଲି ହାସଲ କରି ରହିଛନ୍ତି, ସେ ଗୁଡାକ ଦ୍ୱାରା ଆଦୌ ପ୍ରଭାବିତ ନ ହେଉନ୍ତୁ। ସେମାନେ ଯେ କେତେ ଅଧିକ ଉତ୍ତମ ସ୍ୱଭାବ ବିଶିଷ୍ଟ ଅଟନ୍ତି, ସେମାନେ ଯେ କେତେ ଅଧିକ ରୂପେ ବିଶ୍ୱସ୍ତ ଅଟନ୍ତି, ସେ କଥାକୁ ମୁଁ ଆଦୌ ଭୃକ୍ଷେପ କରେ ନାହିଁ। ବ୍ୟବସ୍ଥା ଅନୁସାରେ ପୁଣି ଭାଓବାଦୀମାନଙ୍କ ବାକ୍ୟାନୁସାରେ ସେମାନେ ଯଦି ପ୍ରଚାର ନ କରନ୍ତି, ତେବେ ବାଇବଲ ଏପରି କହିଅଛି ସେମାନଙ୍କ ମଧ୍ୟରେ ଜୀବନର ସତ୍ତା ଆଦୌ ନାହିଁ। ବୁଝନ୍ତି ତ ସେ ଯେ ଉଚିତ ଥିଲେ ତାହା ଦାଉଦ ମଧ୍ୟ ବିଚାର କରିଥିଲେ, ସେ ଯେ ବିଶ୍ୱସ୍ତ ଥିଲେ ସେ କଥାକୁ ସେ ମଧ୍ୟ ବିଚାର କରିଥିଲେ। ସେହି ଯାଜକଗଣ ବିଚାର କରିଥିଲେ ଯେ ସେମାନେ ନିଶ୍ଚିତ ରୂପେ ଅତି ବିଶ୍ୱାସ ଭାଜନ ଥିଲେ ବୋଲି। ଏହା ସତ୍ତ୍ୱେ ସେ ସମ୍ବନ୍ଧରେ ଈଶ୍ୱରଙ୍କ ସହିତ ପରାମର୍ଶ କରିବାରେ, ତାଙ୍କର ପରାମର୍ଶ ଲୋଡ଼ିବାରେ ସେମାନେ ବିଫଳ ହେଲେ। ତେଣୁ ଏହାକୁ କିପରି ଭାବରେ ସେମାନେ କରିପାରିବାରେ ଯୋଗ୍ୟ ହୋଇପାରିଥାନ୍ତେ? ହୋଇପାରେ ସେମାନେ ଏପରି କହିଥିବେ, ଆମମାନେ ଲଗାତାର ଭାବେ ପ୍ରାର୍ଥନା କରି ଚାଲିଥିଲୁ, ତଥାପି ଏହାକୁ କରିବା ନିମନ୍ତେ ତାହା ଈଶ୍ୱରଙ୍କ ନିରୂପିତ ପନ୍ଥା ନଥିଲା। କାରଣ ସେପରି ପ୍ରକାଶ କରି କହିଥିଲେ, ଆପଣ ଦାସ ଭବିଷ୍ୟତ ବକ୍ତାମାନଙ୍କଠାରେ ନିଜର ସଂକଳ୍ପକୁ ପ୍ରକଟ ନ କଲା ପର୍ଯ୍ୟନ୍ତ ସେ କିଛି କରିବେ ନାହିଁ। ଆଉ ସେଠାରେ ସେମାନଙ୍କ ଗହଣରେ ନାଥନ ଦଣ୍ଡାୟମାନ ଥିଲେ, ନାଥନ ଉପସ୍ଥିତ ଥିଲେ, ତଥାପି ସେମାନେ ତାଙ୍କ ସହିତ ଆଦୌ ପରାମର୍ଶ କରିନଥିଲେ। ସେହି ଏକମ ବଂଶାବଳୀ ପୁସ୍ତକର ପରବର୍ତ୍ତୀ କେତେକ ଅଧ୍ୟାୟକୁ
ପାଠ କରନ୍ତୁ ଆଉ ଆପଣମାନେ ଏ କଥାକୁ ହାସଲ କରିବେ। ଦାଉଦ ଆପଣଙ୍କ ମହଲ ମଧ୍ୟରେ ଯେତେବେଳେ ଶାନ୍ତିର ସହିତ ବାସ କରିଥିଲେ ଆଉ କହିଥିଲେ ଏହା କି ଉଚିତ ଅଟେ ଆଉ ନାଥୁର ତାଙ୍କ ସହିତ ସହମତ ହୋଇଥିଲେ। ମୁଁ ଦେବଦାରୁ କାଷ୍ଠ ନିର୍ମିତ ପ୍ରାସାଦରେ ରହିବାଟା ଉଚିତ ହେବ କି ଯେତେବେଳେ ଈଶ୍ୱରଙ୍କ ନିୟମ ସିନ୍ଧୁକ ସେଠାରେ ଆବାସ ତମ୍ବୁର ଯବନିକା ଗୁଡ଼ାକ ମଧ୍ୟରେ ଅବସ୍ଥିତ ହୋଇ ରହିଅଛି ଆଉ ତାଙ୍କୁ ଯେ କଣ ସନ୍ଦେଶ ଦିଆଯିବ ସେ କଥାକୁ ନାଥନ ଈଶ୍ୱରଙ୍କଠାରୁ ଲାଭ କରିଥିଲେ ଆଉ ସେ ଭୁଲ ଧରଣ କାର୍ଯ୍ୟକୁ କରିଥିଲେ। ସୁତରାଂ ପରମେଶ୍ୱର କହିଥିଲେ ଆମର ଦାସ ଦାଉଦକୁ ଯାଇପରି କୁହ ଯେ ମୁଁ ତାଙ୍କୁ ସ୍ନେହ କରେ ଜଗତର ମହାନ ବ୍ୟକ୍ତିମାନଙ୍କ ପରି ମୁଁ ତାଙ୍କର ନାମକୁ ମହାନ କରିଥିଲି ତଥାପି ଏହାକୁ କରିବା ନିମନ୍ତେ ମୁଁ ତାଙ୍କୁ ଆଦୌ ସୁଯୋଗ ଦେଇ ନ ପାରେ। ଦେଖ ସେ ମୋତେ ହତାଶ କରିଥିଲେ ଏହା ବୁଝ ତାଙ୍କୁ ମୁଁ ଏହା ନିର୍ମାଣ କରିବାକୁ ସୁଯୋଗ ଦେଇ ନ ପାରେ। ମୁଁ ଆଉ ଜଣେ ବ୍ୟକ୍ତିଙ୍କୁ ଉତ୍ଥାପିତ କରିବି ତାଙ୍କର ପୁତ୍ର ଈଶ୍ୱରଙ୍କ ନିମନ୍ତେ ଏକ ଚିରସ୍ଥାୟୀ ନିବାସ ପ୍ରସ୍ତୁତ କରିବ ଆଉ ସେହି ଜଣଙ୍କ ଦାଉଦ ଥିଲେ ଯାହାକୁ ସଲୋମନ ନିଦର୍ଶନ ସୂଚକ ପରିଚିତ କରାଇଥିଲେ କିନ୍ତୁ ସେ ମଧ୍ୟ ଅସଫଳ ହୋଇଥିଲେ। ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅସଫଳ ହେବାକୁ ହିଁ ଅଛି ପ୍ରତ୍ୟେକ ମନୁଷ୍ୟ ଜାତିକୁ ନିଶ୍ଚିତ ରୂପେ ଅସଫଳ ହେବାକୁ ହିଁ ଅଛି। ପରମେଶ୍ୱର କେବଳ ଜଣେ ସେହିପରି ବ୍ୟକ୍ତି ଅଟନ୍ତି ଯିଏକି କଦାପି ଅସଫଳ ହୋଇ ନ ପାରନ୍ତି ସେ ଆଦୌ ପରିବର୍ତ୍ତନ ହୋଇପାରନ୍ତି ନାହିଁ ତାହା ତ ଏକମାତ୍ର ବିଷୟ ଅଟେ ଯାହାକୁ ସେ ଆଦୌ କରିପାରନ୍ତି ନାହିଁ ଅର୍ଥାତ୍ ସେ ଅସଫଳ ହୋଇ ନ ପାରନ୍ତି ଆଉ ଈଶ୍ୱର ତ ବଚନ ଅଟନ୍ତି ପୁଣି ବଚନ ଏହା ଯେ କିପରି ଭାବରେ ଦେଖିବାକୁ ମିଳେ ପୁଣି କୌଣସି ଅନ୍ୟ ଉପାୟରେ ଏହା ଯେ ପରିଚୟକୁ ଯାଉଅଛି ସେଥିରେ କିଛି ଯାଏ ଆସେ ନାହିଁ ମାତ୍ର ବଚନ ଯେପରି ଭାବରେ କହିଥିଲେ ଏହାକୁ ଠିକ୍ ସେହିପରି ଭାବରେ ସଫଳ ହେବାକୁ ହିଁ ହେବ। ପୁଣି ଏ କଥାକୁ ମନେ ରଖନ୍ତୁ ଆପଣମାନଙ୍କୁ ଯୋଗ୍ୟ ସମୟକୁ ଏବଂ କାଳକୁ ନିହାତି ପକ୍ଷେ ଅନୁସରଣ କରିବାକୁ ହିଁ ଅଛି ବୁଝନ୍ତି ତ ଆପଣମାନେ ଯେ କେଉଁ ସମୟ ମଧ୍ୟରେ ଅବସ୍ଥାନ କରିଅଛନ୍ତି ପୁଣି କେଉଁ କାଳ ମଧ୍ୟରେ ବାସ କରି ରହିଅଛନ୍ତି ଆଉ ତାହାକୁ ପ୍ରକଟ କରିଥିଲେ ପୁଣି ଏହା ଯେ ପ୍ରକୃତରେ ସତ୍ୟ କଥା ସେ କଥାକୁ ଧ୍ୟାନ କରିବାକୁ ଆପଣଙ୍କୁ ନିହାତି ପକ୍ଷେ ଜରୁରୀ ଅଛି। ବର୍ତ୍ତମାନ ସବୁକିଛି ନିଶ୍ଚୟତା ବିଷୟକୁ ସବୁକିଛି ବଚନକୁ ସବୁକିଛି ନିଦର୍ଶନକୁ ସବୁକିଛି ଘଟଣାକୁ ବିଚାରକୁ ନିଅନ୍ତୁ ପୁଣି ଆପଣମାନେ ଯେ କେଉଁ ସ୍ଥାନରେ ପହଞ୍ଚିଛନ୍ତି ସେ କଥାକୁ ଲକ୍ଷ୍ୟ କରନ୍ତୁ। ଯେଉଁ ଘଡ଼ିତିର ମଧ୍ୟରେ ଆମମାନେ ଏତେବେଳେ ବାସ କରି ରହିଅଛୁ ସେ କଥାକୁ ବିଚାର କରି ଦେଖନ୍ତୁ ପଛକୁ ଫେରି ଦେଖନ୍ତୁ ପ୍ରାୟତଃ ଏକ ଦଶମାଂଶ ପୃଥିବୀ ଭୂଗର୍ଭକୁ ଲୀନ ହେବାରେ ପ୍ରସ୍ତୁତ ହୋଇ ରହିଅଛି ସେ କଥାକୁ ବିଜ୍ଞାନ କହେ। ସେମାନେ ସମୟର ଘଡ଼ିଆରକୁ ଚାହିଁ ରହିଛନ୍ତି କିଛି ବର୍ଷ ପୂର୍ବେ ତାହା ଏପରି କହିଥିଲା ମଧ୍ୟରାତ୍ରିରେ ବେଳା ପାଇଁ କେବଳ 3 ମିନିଟର ସମୟ ବାକି ରହିଅଛି କିନ୍ତୁ ବର୍ତ୍ତମାନ ପାଇଁ ତାହା ଗୋଟିଏ ମିନିଟ କିମ୍ବା ଅଧ ମିନିଟ ସମୟ ସମ୍ଭବତଃ ବାକି ରହିଯାଇଥାଇପାରେ। ସେମାନେ କହନ୍ତି ହଁ ସେମାନେ କହିଥିଲେ ଏହା ଆମମାନଙ୍କ ପିଢ଼ିରେ ଘଟି ନପାରେ ଏହା 5 ମିନିଟ ସମୟ ମଧ୍ୟରେ ଘଟି ଯାଇପାରେ। ତତ୍ପରେ ପରବର୍ତ୍ତୀ ଯେଉଁ କଥାକୁ ସେ କହିଥିଲେ ତାହାକୁ ଧ୍ୟାନ ଦିଅନ୍ତୁ କହିଥିଲେ 5 ବର୍ଷର ବ୍ୟବଧାନରେ ସୁଦ୍ଧା ଘଟି ଯାଇପାରେ ସେପରି ବିଷୟକୁ ମୁଁ ଏତେବେଳେ କହିନଥିଲି। ସେହି ବୈଜ୍ଞାନିକ ଜଣକ ସେପରି ଯୁକ୍ତିକୁ ବାଢ଼ିଥିଲେ କ୍ୟାଲିଫର୍ଣ୍ଣିଆ ଅଞ୍ଚଳରୁ ସେହିଗୁଡ଼ାକ ତ ମହୁମାଛିର ଦଳ ପରି ବହୁ ସଂଖ୍ୟାରେ ପ୍ରକଟ ହେଉଅଛନ୍ତି ବୁଝନ୍ତି ତ ଆଚ୍ଛା ତେବେ ଯେଉଁଦିନ ଲୋଟ ସଦମରୁ ବାହାରି ଆସିଲେ ଠିକ୍ ସେହିଦିନ ଉକ୍ତ ନଗର ଉପରେ ଧରାପୃଷ୍ଠରେ ଉର୍ଦ୍ଧରୁ ଅଗ୍ନିବୃଷ୍ଟି ହୋଇଥିଲା। ଏହି ଦିନମାନଙ୍କ ମଧ୍ୟରେ କୌଣସି ଏକ ଦିନ ପରମେଶ୍ୱର ଆମମାନଙ୍କ ସୁସମାଚାରକୁ ସ୍ମରଣ ଆଣିବାକୁ ଯାଉଅଛନ୍ତି ପୁଣି ଏହି ସ୍ଥାନକୁ ଆମମାନେ ଯଥାଶୀଘ୍ର ଛାଡ଼ିବାକୁ ମଧ୍ୟ ଯାଉଅଛୁ ଆଉ ତାଙ୍କର ଶରୀରଟି ତାଙ୍କର କନ୍ୟାଟି ତାଙ୍କର ମଣ୍ଡଳୀଟି ଯେତେବେଳେ ଉର୍ଦ୍ଧକୁ ନିହିତ ହୋଇ ସାରିଥିବ ତତ୍ପରେ କୌଣସି ଏକ ବିଶେଷ ଧରଣ ଘଟଣା ଅବଶ୍ୟ ଘଟିବାକୁ ଯାଉଛି। ସେତେବେଳେ ଆପଣମାନଙ୍କ ପାଇଁ ଧର୍ମଶାସ୍ତ୍ରର ଏକ ଅଂଶକୁ ମୁଁ ପାଠ କରିବାକୁ ଚାହେଁ ଆଉ ଆପଣମାନେ ଯେ ମୋ ସହିତ ତାହାକୁ ପାଠ କରନ୍ତୁ ଏ କଥା ମୁଁ ଚାହେଁ। ଶେଷ କରୁଥିବା ସମୟରେ ଆପଣମାନେ ବ୍ୟବସ୍ଥା ବିବରଣ ପୁସ୍ତକରୁ ଖୋଲନ୍ତୁ ତାହାର 4ର୍ଥ ଅଧ୍ୟାୟକୁ ଖୋଲନ୍ତୁ। ମୁଁ ଏପରି ବିଚାର କରେ ଯେ ଆପଣମାନେ ଯେପରି ବୁଝିଯିବେ ସେଥିପାଇଁ ବହୁତ କିଛି ବିଷୟକୁ ଶିକ୍ଷା ଦିଆଯାଇ ସାରିଅଛି। ଦ୍ୱିତୀୟ ବିବରଣର 4ର୍ଥ ଅଧ୍ୟାୟ ଏଠାରେ ମୁଁ 2ଟି ସ୍ଥାନରୁ ପାଠ କରିବାକୁ ଯାଉଅଛି। ତତ୍ପରେ ଏହି ମଣ୍ଡଳୀକୁ ପୁଣି ଟେପ୍ ଗୁଡ଼ାକ ସାଧନକୁ ଟେପ୍ ଗୁଡ଼ାକୁ ଶୁଣୁଥିବା ବ୍ୟକ୍ତିଗଣଙ୍କୁ ତତ୍ପରେ ରାଷ୍ଟ୍ରର ଅନ୍ୟ ସ୍ଥାନ ଗୁଡ଼ାକ ସହିତ ସମ୍ପର୍କ ସ୍ଥାପନ କରାଯାଇଥିବା ଲୋକମାନଙ୍କୁ କହିବାକୁ ଚାହେଁ ଯେ ଆପଣମାନେ ଏହାକୁ ଅତି ଧ୍ୟାନର ସହିତ ଶୁଣନ୍ତୁ ଆଉ ଆପଣମାନେ କଦାପି ଅକୃତକାର୍ଯ୍ୟ ନ ହେଉନ୍ତୁ। ଏହା ତ ସେହି ବିଷୟଟି ଅଟେ ଯାହାକି ମୁଁ ପାଠ କରିବାକୁ ଚାହେଁ। ଦ୍ୱିତୀୟ ବିବରଣୀର ଚତୁର୍ଥ ଅଧ୍ୟାୟ ମୁଁ ପ୍ରଥମ ପଦରୁ ଆରମ୍ଭ କରି ପାଠ କରିବାକୁ ଚାହେଁ। ପ୍ରଥମେ ମୁଁ ଏକ ପଦକୁ ପାଠ କରିବାକୁ ଚାହେଁ, ତତ୍ପରେ ପଚିଶ ଆଉ ଛବିଶ ପଦକୁ ମଧ୍ୟ ମୁଁ ପାଠ କରିବାକୁ ଚାହେଁ। ଆପଣମାନେ ଘରକୁ ଫେରିଗଲା ଉତ୍ତାରେ ଏହାର ସମ୍ପୂର୍ଣ୍ଣ ଅଧ୍ୟାୟକୁ ପାଠ କରିପାରନ୍ତି, ତଥାପି ସମୟକୁ ବଞ୍ଚାଇବାକୁ ଯାଇ ଆଉ ଆମମାନେ ଯେପରି ନିରୂପିତ ସମୟରେ ଶେଷ କରିପାରିବା ଏବଂ ଘରକୁ ଚାଲି ଯାଇପାରିବା, କାରଣ ଈଶ୍ୱର ଇଚ୍ଛା କରୁଥିଲେ ମୋତେ ଆଜିର ରାତ୍ରିବେଳାକୁ ଏଠାରେ ପୁନଶ୍ଚ ଆସିବାର ଅଛି। ଏହି କଥାକୁ ସ୍ୱୟଂରୁ ଭାବବାଦୀ କହୁଅଛନ୍ତି, କେବଳ ଶ୍ରବଣ କରନ୍ତୁ, ସେ ତ ପରମେଶ୍ୱରଙ୍କ ଉପସ୍ଥିତିରେ ରହିଥିଲେ, ତେଣୁ ସେ ଯାହା ବିଷୟରେ କଥା କହୁଥିଲେ ତାହା ଯେ କଣ ସେ କଥାକୁ ସେ ଭଲ ଭାବରେ ବୁଝିଥିଲେ। ତେଣୁ ଶୁଣନ୍ତୁ, ଏବେ ହେ ଇସ୍ରାଏଲ, ମୁଁ ଯେ ଯେ ବିଧି ଓ ଶାସନ ପାଳନ କରିବା ପାଇଁ ତୁମମାନଙ୍କୁ ଶିକ୍ଷା ଦେଉଅଛି, ତହିଁରେ ମନୋଯୋଗ କର, ତହିଁ ତାହା କଲେ ତୁମମାନେ ବଞ୍ଚିବ ଆଉ ସଦାପ୍ରଭୁ ତୁମମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର ତୁମମାନଙ୍କୁ ଯେଉଁ ଦେଶ ଦେବେ ତହିଁରେ ପ୍ରବେଶ କରି ତାହା ଅଧିକାର କରିବ। ତାହା ତ ଆମମାନଙ୍କ ସହସ୍ର ବସ୍ତ୍ର ବିଷୟ ସହିତ ନମୁନା ସ୍ଥାପନ କରେ। ମୁଁ ତୁମମାନଙ୍କୁ ଯାହା ଆଜ୍ଞା କରୁଅଛି ସେହି ବାକ୍ୟରେ ତୁମମାନେ କିଛି ମିଶାଇବ ନାହିଁ, ଏଥିରେ କିଛି ଗୋଟିଏ ହେଲେ ଶବ୍ଦକୁ ସୁଦ୍ଧା ମିଶାଅ ନାହିଁ, ଏଥିରେ କୌଣସି ଗୋଟିଏ ଶବ୍ଦକୁ ମିଶାଅ ନାହିଁ, ପୁଣି ଏଥିରୁ ଗୋଟିଏ ଶବ୍ଦକୁ ବାଦ ଦିଅ ନାହିଁ, କହିଲେ ସୁସ୍ଥ ହୋଇ ରହିଥାଅ, ଏହା ଯାହା କହେ କେବଳ ତାହା ହିଁ କୁହ। ମୁଁ ତୁମମାନଙ୍କୁ ଯାହା ଯାହା ଆଜ୍ଞା କରୁଅଛି ତୁମମାନେ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କର ସେହିସବୁ ଆଜ୍ଞା ପାଳନ କର। ବାଲପିଓର ବିଷୟରେ ସଦାପ୍ରଭୁ ଯାହା କଲେ ତାହା ତୁମମାନଙ୍କ ଚକ୍ଷୁ ଦେଖିଅଛି, କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ବାଲପିଓରର ପଶ୍ଚାତଗାମୀ ସମସ୍ତ ଲୋକଙ୍କୁ ତୁମ୍ଭ ମଧ୍ୟରୁ ବିନଷ୍ଟ କରିଅଛନ୍ତି। ଆଉ ତୁମେମାନେ ପୃଥକୀକୃତ ପ୍ରଜାଗଣ ଅଟ, ସକଳ ସଂଗଠନରୁ ପୃଥକ କରାଯାଇଥିବା ପ୍ରଜାଗଣ ଅଟ, ଦେଖନ୍ତି ତ, ବୁଝନ୍ତି ତ, ମାତ୍ର ତୁମେମାନେ ଯେତେ ଲୋକ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କଠାରେ ଆସକ୍ତ ହେଲ ତୁମମାନଙ୍କର ସେହି ପ୍ରତିଜଣ ଆଜି ପର୍ଯ୍ୟନ୍ତ ଜୀବିତ ଅଛ, ତୁମ୍ଭେମାନେ ସମସ୍ତେ ଆପଣମାନଙ୍କର ସଂଗଠନ ସହିତ ହତ ହେଲ ନାହିଁ, ତୁମମାନେ ପରମେଶ୍ୱରଙ୍କ ସମ୍ମୁଖରେ ଆଜି ପର୍ଯ୍ୟନ୍ତ ଜୀବିତ ଅଟ। ଅବଶେଷରେ ଏହାକୁ ଶେଷ କରୁଥିବା ସମୟରେ ଏ କଥାକୁ ଆଦୌ ହାତ ଛଡ଼ା କରନ୍ତୁ ନାହିଁ। ପଚିଶ ପଦରେ ସେମାନେ ଯେତେବେଳେ ଦେଶ ମଧ୍ୟକୁ ପ୍ରବେଶ କରୁଥିଲେ ବାକ୍ୟାନୁଯାୟୀ ସେମାନଙ୍କ ସହିତ ଯେ କଣ ଘଟିଥିଲା ସେ ବିଷୟକୁ ଲକ୍ଷ୍ୟ କରନ୍ତୁ। ତୁମେମାନେ ସେହି ଦେଶରେ ପୁତ୍ର ପୌତ୍ରଗଣଙ୍କୁ ଜନ୍ମ ଦେଲା ଉତ୍ତାରେ ଆଉ ବହୁକାଳ ବାସ କଲା ଉତ୍ତାରେ ଯେବେ ତୁମମାନେ ଆପଣମାନଙ୍କୁ ଭ୍ରଷ୍ଟ କରି କୌଣସି ବସ୍ତୁର ତାହିଁ ଯାହାକି ଘଟିଥିଲା, ପ୍ରତିମୂର୍ତ୍ତି ବିଶିଷ୍ଟ ଖୋଦିତ ପ୍ରତିମା ନିର୍ମାଣ କରିବ, କୌଣସି ଏକ ଭିନ୍ନ ବସ୍ତୁକୁ କୌଣସି ଅନ୍ୟ ପ୍ରତିମା ନିର୍ମାଣ କରିବ ଓ ସଦାପ୍ରଭୁ ତୁମ ପରମେଶ୍ୱରଙ୍କୁ କ୍ରୁଦ୍ଧ କରିବା ପାଇଁ ତାହାଙ୍କ ସାକ୍ଷାତ ଦୁଷ୍କର୍ମ କରିବ। ଏବେ ଶ୍ରବଣ କରନ୍ତୁ, ଆଉ ମୁଁ ଆଜି ତୁମମାନଙ୍କ ପ୍ରତି କହେ ସ୍ୱର୍ଗ ଓ ମର୍ତ୍ତ୍ୟକୁ ସାକ୍ଷୀ କରି କହୁଅଛି, ଦେଖ ତୁମମାନେ ଯେଉଁ ଦେଶ ଅଧିକାର କରିବାକୁ ଜର୍ଦ୍ଦନ ପାର ହୋଇ ଯାଉଅଛ ସେହି ଦେଶରୁ ଶୀଘ୍ର ନିଶେଷ ରୂପେ ବିନଷ୍ଟ ହେବ। ତୁମେମାନେ ତହି ମଧ୍ୟରେ ଦୀର୍ଘ ପରମାୟୁ ପାଇବ ନାହିଁ, ମାତ୍ର ନିର୍ମୂଳରେ ଉଚ୍ଛିନ୍ନ ହେବ। ସେ ଯେ ପରମେଶ୍ୱରଙ୍କ ଦ୍ୱାରା ପ୍ରମାଣସିଦ୍ଧ ହୋଇସାରିଥିଲେ, ଅଗ୍ନିସ୍ତମ୍ଭ ଦ୍ୱାରା ସେପରି ପ୍ରମାଣିତ ହୋଇସାରିଥିଲେ, ତତ୍ପରେ ପ୍ରଜାମଣ୍ଡଳୀକୁ କାଢି ଆଣି ମାର୍ଗଦର୍ଶନ କରାଇ ବଢାଇ ନେବାକୁ ସେ ଯେ ପରମେଶ୍ୱରଙ୍କ ଦାସ ଭାବେ ପ୍ରମାଣିତ ହୋଇସାରିଥିଲେ, ଏହାକୁ ଜାଣିଲା ଉତ୍ତାରେ ସେ କଥାଟିକୁ ମୋସା ଇସ୍ରାଏଲ ମାନଙ୍କୁ କହିଥିଲେ। ତାପରେ ଏଥିପୂର୍ବେ କି ସେମାନେ ପ୍ରତିଜ୍ଞାର ଦେଶକୁ ପ୍ରବେଶ କଲେ, ସେମାନେ ତହି ମଧ୍ୟକୁ ପ୍ରବେଶ କଲା ପୂର୍ବେ ମୂଷା କହିଥିଲେ, ଯେ ସକଳ ବାକ୍ୟକୁ ମୁଁ ଏତେବେଳେ ତୁମମାନଙ୍କୁ କହିଅଛି ସେଥି ନିମନ୍ତେ ମୁଁ ସ୍ୱର୍ଗ ଆଉ ପୃଥିବୀକୁ ତୁମମାନଙ୍କ ବିରୁଦ୍ଧରେ ସାକ୍ଷୀ ସ୍ୱରୂପ କଲି, ଯଦି ତୁମମାନେ ଏଥିରେ କିଛି ଯୋଗ କର କିମ୍ବା ଏଥିରୁ କିଛି ଲୋପ କର, ତେବେ ଯେଉଁ ଦେଶ ସଦାପ୍ରଭୁ ତୁମମାନଙ୍କୁ ଦେବେ ତହିଁରେ ତୁମମାନେ ଦୀର୍ଘଜୀବୀ ନୋହିବ। ସେହି ହେତୁରୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ କହେ, କୌଣସି ଗୋଟିଏ ମାତ୍ର ବିଷୟକୁ ଏଥିରେ କଦାପି ଯୋଗ କରନ୍ତୁ ନାହିଁ, ଏଥିରୁ ବାଦ ଦିଅନ୍ତୁ ନାହିଁ, ନିଜର ବ୍ୟକ୍ତିଗତ ବିଚାରକୁ ଏଥିରେ କଦାପି ପ୍ରୟୋଗ କରନ୍ତୁ ନାହିଁ। ଏହି ଟେପ୍ ଗୁଡ଼ାକରେ ଯାହା କିଛି ବିଷୟ କୁହାଯାଇଛି ଆପଣ କେବଳ ତାହା ହିଁ କହନ୍ତୁ। ଆପଣମାନଙ୍କୁ ପ୍ରଭୁ ପରମେଶ୍ୱର ଯାହା କିଛି କର୍ମକୁ କରିବା ପାଇଁ ଆଜ୍ଞା ପ୍ରଦାନ କରିଅଛନ୍ତି, ଆପଣମାନେ ଠିକ୍ ସେହିପରି ଭାବରେ କେବଳ କରନ୍ତୁ, ଏଥିରେ ଆଦୌ କିଛି ଯୋଗ କରନ୍ତୁ ନାହିଁ। ସେ ତ ସର୍ବଦା ଆମମାନଙ୍କ ପ୍ରତି ନିଜର ପ୍ରତିଜ୍ଞାକୁ ରକ୍ଷା କରନ୍ତି, ପ୍ରତ୍ୟେକ ପ୍ରତିଜ୍ଞା ଯାହାକୁ ସେ କରିଥିଲେ ସେ ତାହାକୁ ରକ୍ଷା କରିଅଛନ୍ତି। କଣ ଯେ ଘଟିବ ଯାହାକୁ ସେ ଆପଣମାନଙ୍କ ଠାରେ ପ୍ରକାଶ କରି କହିଥିଲେ ପୁଣି ତାହା କଣ ଘଟିନଥିଲା କି? ଆଜି ମୁଁ ସ୍ୱର୍ଗ ଓ ମର୍ତ୍ତ୍ୟକୁ ତୁମମାନ ନିକଟରେ ସାକ୍ଷୀ ସ୍ୱରୂପ କରି ପ୍ରସ୍ତୁତ କରେ। ଏହା ସେପରି କଦାପି ହୋଇଛି କି? ପରମେଶ୍ୱର ଯାହା କିଛି ପ୍ରତିଜ୍ଞାକୁ କରିଥିଲେ ତାହା କଦାପି ଅସଫଳ ହୋଇଛି। ପୁଣି ଆମମାନଙ୍କ ପାଇଁ କରିବାକୁ କହିଥିବା ବାକ୍ୟଟି ସେପରି ଅଭିଜ୍ଞ ରୂପେ ସଫଳ ହୋଇଛି କି? ଏହାକୁ ଯେପରି ଭାବରେ ସଫଳ କରିବେ ବୋଲି ସେ ପ୍ରତିଜ୍ଞା କରି କହିଥିଲେ ଠିକ ସେହିପରି ଭାବରେ ସେ ତାହାକୁ ସଫଳ କରିଛନ୍ତି ନା? ତାହା ପ୍ରକୃତରେ ସତ୍ୟ କଥା ଅଟେ। ସେହି ହେତୁ ସେ ଏହାକୁ ଲଗାତାର ରୂପେ ସେପରି ହିଁ କରିବେ। କେବଳ ଏତିକି ମାତ୍ର କରନ୍ତୁ ଯେ ଏଥିରେ କିଛି ଯୋଗ କରନ୍ତୁ ନାହିଁ କିମ୍ବା ଏଥିରୁ କିଛି ବିଷୟକୁ ଲୋପ କରନ୍ତୁ ନାହିଁ। ଏହାକୁ କେବଳ ବିଶ୍ୱାସ କରନ୍ତୁ। ପୁଣି ନିଜର ସଦାପ୍ରଭୁ ପରମେଶ୍ୱର ନିକଟରେ ବିନମ୍ରତାର ସହିତ ଗମନାଗମନ କରନ୍ତୁ। ତେଣୁ ସ୍ୱଦେଶର ଭୂମିକୁ ଯିବା ପାଇଁ ଆମେ ନିକଟବର୍ତ୍ତୀ ହେଉଅଛୁ। ତେଣୁ ଆପଣମାନେ ଫେରିବାକୁ ଚାହିଁବେ କି? ଏହି ପ୍ରକାର ଏକ ଜୀବନ ଯାହା ମଧ୍ୟରେ ଯେତେବେଳେ ଆମେ ବସବାସ କରି ରହିଅଛୁ ସେ ଆଡ଼କୁ ଫେରିବା ନିମନ୍ତେ ଆପଣମାନେ ଚାହିଁବେ କି? ଯେହେତୁ ଆପଣମାନେ ଏକ ଅମର ଜୀବ ହୋଇ ପରିବର୍ତ୍ତିତ ହେବେ, ଆପଣମାନେ ସେତେବେଳେ ଫେରିବେ ଯେତେବେଳେ ପାପର ବିନାଶ ହୋଇ ସାରିଥିବ, ଯେତେବେଳେ ଶୟତାନ ବନ୍ଧା ଯାଇ ସାରିଥିବ। ପୁଣି ଏହି ଜଗତ ଉପରେ ଆପଣମାନେ 1,000 ବର୍ଷ ପାଇଁ ବାସ କରିବେ, ଯାହାକୁ ପ୍ରଭୁ ପରମେଶ୍ୱର ଆପଣମାନଙ୍କୁ ଦାନ କରିବେ, କାରଣ ନମ୍ର ଲୋକମାନେ ଦେଶାଧିକାର କରିବେ। ଧନ୍ୟ ସେହି ଜନ ଯିଏ ତାଙ୍କର ସକଳ ଆଜ୍ଞାକୁ ପାଳନ କରେ, ଯେପରିକି ସେହି ନଗର ମଧ୍ୟରେ ପ୍ରବେଶ କରିବାର ଅଧିକାରକୁ ସେ ପାଇବ। ଯେହେତୁ କୁକୁରମାନେ ମାୟାବୀ, ବ୍ୟଭିଚାରୀ, ନରଘାତକ, ପ୍ରତିମା ପୂଜକ, ପୁଣି ମିଥ୍ୟାପ୍ରିୟ ଓ ମିଥ୍ୟାଚାରୀମାନେ ବାହାରେ ରହିବେ, କାରଣ ସେମାନେ ତ କେବଳ ଉଦ୍ଧାର ପ୍ରାପ୍ତ ହୋଇଥିବା ଲୋକଗୁଡାକ ଅଟନ୍ତି। ଆଉ ସେମାନେ ତାହା ଅଟନ୍ତି ଯେଉଁମାନେ ତାଙ୍କ ସକଳ ଆଜ୍ଞା ପାଳନ କରିଥାନ୍ତି। କୌଣସି ନୂତନ ଶିକ୍ଷାକୁ ଆଦୌ ସ୍ୱୀକାର କରନ୍ତୁ ନାହିଁ, ସେଗୁଡାକ ପ୍ରତ୍ୟେକ ସ୍ଥାନକୁ ଖେଳାଇ ହୋଇ ବ୍ୟାପୁଅଛି। ପୁଣି ଯାହା କିଛି ଆସିସାରିଅଛି ତହିଁରୁ ଅଧିକ ସଂଖ୍ୟକ ବିଷୟ ପରିଚୟକୁ ଆସିବ। ତଥାପି ଏହି ନୂତନ ଧରଣର ଶିକ୍ଷା ଗୁଡ଼ିକୁ ଆଦୌ ଗ୍ରହଣ କରନ୍ତୁ ନାହିଁ, କାରଣ ଯାହା ସତ୍ୟ କଥା ଅଟେ ସେ ବିଷୟକୁ ସଦାପ୍ରଭୁ ପରମେଶ୍ୱର ଆପଣମାନଙ୍କ ଠାରେ ପ୍ରକାଶ କରିସାରିଅଛନ୍ତି। ଆପଣଙ୍କ ବାକ୍ୟ ଦ୍ୱାରା ପୁଣି ଆପଣଙ୍କ ଆତ୍ମାଙ୍କ ଦ୍ୱାରା ସଦାପ୍ରଭୁ ପରମେଶ୍ୱର ଆପଣମାନଙ୍କଠାରେ କଣ ଯେ ସତ୍ୟ କଥା ତାହାକୁ ପରିଚିତ କରାଇଅଛନ୍ତି। ପରାକ୍ରମ ଦ୍ୱାରା ନୁହେଁ କି ବା ବଳ ଦ୍ୱାରା ନୁହେଁ, ମାତ୍ର ଆମ୍ଭର ଆତ୍ମା ଦ୍ୱାରା। ଆଉ ଆତ୍ମା ତ ପରମେଶ୍ୱର ସେ ପ୍ରକାର ଉପାସକ ମାନଙ୍କର ଅନ୍ୱେଷଣ କରନ୍ତି ଯେଉଁମାନେ ଆତ୍ମାରେ ଓ ସତ୍ୟରେ ତାଙ୍କର ଉପାସନା କରନ୍ତି। ତୁମ୍ଭର ବାକ୍ୟ ତ ସତ୍ୟ, ଆଉ ସେ ତ ବିସ୍ତାରିତ ରୂପେ ପରିଚିତ କରାଯାଇଥିଲେ ଯେ ଯୀଶୁଖ୍ରୀଷ୍ଟ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି। ସେ ଆପଣମାନଙ୍କ ନିକଟରେ ସନ୍ଧ୍ୟାକାଳ ବୀଜକୁ ବୁଣିଥିଲେ, ସେ ତ ବଚନ ମଧ୍ୟରେ ଆପଣମାନଙ୍କଠାରେ ଏହାକୁ ପ୍ରକଟ କରିଥିଲେ। ଆପଣଙ୍କ ଆତ୍ମାଙ୍କ ଦ୍ୱାରା ସେ ଏହାକୁ ଆପଣମାନଙ୍କ ନିକଟରେ ପ୍ରମାଣିତ କରିଛନ୍ତି। ସଂଗଠିତ ହେବାକୁ କିମ୍ବା ତାହାକୁ ପ୍ରସ୍ତୁତ କରିବାକୁ ଆଦୌ ଚେଷ୍ଟା କରନ୍ତୁ ନାହିଁ। କୌଣସି ଭିନ୍ନ ଧରଣର ଶିକ୍ଷାକୁ ନିର୍ମାଣ କରିବାକୁ ଆଦୌ ଯତ୍ନ କରନ୍ତୁ ନାହିଁ। ତଥାପି ସଦାପ୍ରଭୁ ପରମେଶ୍ୱର ନିକଟରେ ବିନମ୍ର ହୋଇ ରହିଥାନ୍ତୁ, କାରଣ ଏପରି ଅନୁମାନ କରାଯାଏ ଯେପରିକି ପ୍ରତିଜ୍ଞିତ ଦେଶର ଆରକୁ ଦ୍ୱାର ଗୁଡାକ ଏତେବେଳେ ଉନ୍ମୁକ୍ତ ଆକାରରେ ରହିଅଛି। ତେଣୁ ଆସନ୍ତୁ ଆମେ ସମସ୍ତେ ପ୍ରକୃତ ଗୀତକାରର ସହିତ ପୁଣି ହର୍ଷୋଲ୍ଲାସର ସହିତ ତହି ମଧ୍ୟକୁ ପ୍ରବେଶ କରିଯାଉ, ଯେତେବେଳେ ବର ଆଉ କନ୍ୟା ନିଜର ସ୍ଥାନକୁ ସିଂହାସନରେ ଗ୍ରହଣ କରନ୍ତି। ବିନମ୍ର ହୋଇ ବାସ କରନ୍ତୁ, ପ୍ରେମିକ ହୋଇ ଜୀବନ କାଟନ୍ତୁ, ପରସ୍ପରକୁ ସ୍ନେହ କରନ୍ତୁ। ଆପଣମାନଙ୍କ ମଧ୍ୟରେ କୌଣସି ପ୍ରକାରର ଅଧର୍ମତାକୁ ଆଦୌ ପ୍ରବେଶ କରନ୍ତୁ ନାହିଁ। ଯଦି ଆପଣମାନଙ୍କ ହୃଦୟରେ କୌଣସି ଅନ୍ୟ ଜଣଙ୍କ ପ୍ରତି କୌଣସି ପ୍ରକାରର ଅସ୍ନେହର ଭାବନାକୁ ଜାଗ୍ରତ ହେବାର ଆପଣମାନେ ଦେଖନ୍ତି, ତେବେ ଠିକ୍ ସେହି କ୍ଷଣି ତାହାକୁ କାଢି ପକାନ୍ତୁ। ଅଧମତାର ସେହି ଭାବନାକୁ ଆଦୌ ପ୍ରବେଶ କରିବାକୁ ସୁଯୋଗ ଦିଅନ୍ତୁ ନାହିଁ। ପୁଣି ଆପଣମାନଙ୍କ ହୃଦୟ ମଧ୍ୟକୁ ପ୍ରବେଶ କରିବାକୁ ଶୟତାନ ଯଥାସାଧ୍ୟ ଚେଷ୍ଟା କରିବ, ବୁଝନ୍ତି ତ? ତାହାକୁ ଘଟିବା ପାଇଁ ଆଦୌ ସୁଯୋଗ ଦିଅନ୍ତୁ ନାହିଁ। କେହି ଜଣେ ମିଷ୍ଟଭାଷୀ ଚାଟୁବାଦୀ ବ୍ୟକ୍ତି ସମ୍ଭବତଃ ପଶି ଆସେ, ପୁଣି ଏଥିରୁ ଆପଣମାନଙ୍କୁ ଦୂରେଇ ନେବାକୁ ଚେଷ୍ଟା କରିପାରେ। ଆପଣମାନେ ବିଚାର କରନ୍ତି କି ସେମାନେ ପରମେଶ୍ୱରଙ୍କ ଉପସ୍ଥିତିରୁ ମୂଷାଙ୍କୁ ଦୂରେଇ ନେବାକୁ ପରାମର୍ଶ ଦେଇପାରିଥିଲେ ଯେଉଁ ସ୍ଥାନରେ ସେ ଉପସ୍ଥିତ ରହି ଏହାଙ୍କୁ ଦର୍ଶନ କରିଥିଲେ? ଆଜ୍ଞା, ସେପରି ଆଦୌ ହୋଇନଥିଲା। ନୁହେଁ, ଆମମାନେ ଏଥିରୁ କିଛି କାଢି ନପାରୁ କିମ୍ବା ଏଥିରେ କିଛି ଯୋଗ କରି ନପାରୁ,
ତଥାପି ପ୍ରଭୁ ଏହାକୁ ଯେପରି ଭାବରେ କହିଥିଲେ ଠିକ୍ ସେହିପରି ଭାବରେ ତାହାକୁ ରକ୍ଷା କରି ରହିବା। ଆମମାନେ କୌଣସି ସଂଗଠନର ବ୍ୟବସ୍ଥାକୁ ଆଦୌ ଆବଶ୍ୟକ କରୁନା। ଆମମାନେ କୌଣସି ପ୍ରକାର ଅଧମତାର ବିଷୟକୁ ଆଦୌ ଆବଶ୍ୟକ କରୁନା। ଆମମାନେ କୌଣସି ଶତ୍ରୁତାର ଭାବନାକୁ ଆଦୌ ଆବଶ୍ୟକ କରୁନା। ଆମମାନେ ଈଶ୍ୱରଙ୍କୁ ଆବଶ୍ୟକ କରୁ, ଆଉ ସେ ତ ବଚନ ଅଟନ୍ତି। ତେଣୁ ଆସନ୍ତୁ ବର୍ତ୍ତମାନ ପ୍ରାର୍ଥନା କରିବା ନିମନ୍ତେ ନିଜ ନିଜର ମସ୍ତକକୁ ଅବନତ କରିବା। ହେ ପରମେଶ୍ୱର, ମୁଁ ଆଧ୍ୟାତ୍ମିକ ଚକ୍ଷୁରେ ଚତୁଃପାର୍ଶ୍ୱକୁ ଘୁରି ଦେଖେ, କଣ ଯେ ଘଟୁଅଛି ସେ ବିଷୟକୁ ଦେଖିବାକୁ ମୁଁ ଯତ୍ନ କରେ। ଆପଣଙ୍କ ବଚନକୁ ମୁଁ ଲକ୍ଷ୍ୟ କରେ, ପୁଣି ଏହା ଯେପରି ଭାବରେ ସୁପରିଚିତ ହୋଇଅଛି, ପୁଣି ଏହା ଯେପରି ଭାବରେ ପ୍ରମାଣିତ ହୋଇସାରିଅଛି ସେ ବିଷୟକୁ ମୁଁ ଲକ୍ଷ୍ୟ କରେ। ବିଗତ ଅନେକ ବର୍ଷ ପୂର୍ବେ, 33 ବର୍ଷ ପୂର୍ବେ ସେଠାରେ ନଦୀ କୂଳରେ ଆପଣ ସେ ବିଷୟକୁ ପ୍ରକାଶ କରି କହିଥିଲେ, ତତ୍ପରେ ଠିକ 33 ବର୍ଷ ପରେ ତାହା ଆଜି ଏହି ସ୍ଥାନରେ ପରିଚିତ ଅଟେ। ଆଉ ଆପଣ ଯାହା କିଛି କହିଥିଲେ ତାହାକୁ ଠିକ୍ ସେହିପରି ଭାବରେ ସଫଳ କରିଅଛନ୍ତି। ତେଣୁ ହେ ପ୍ରଭୁ, ଏହାକୁ କ୍ଷୁଦ୍ର କରି ପ୍ରସ୍ତୁତ କରିବାକୁ କିମ୍ବା ବିସ୍ତାରିତ ରୂପେ ପ୍ରସ୍ତୁତ କରିବାର ଯତ୍ନଟି ଆମମାନଙ୍କଠାରୁ ଦୂରେଇ ଦିଅନ୍ତୁ। ଆପଣ ଏହାକୁ ପ୍ରସ୍ତୁତ କରିଅଛନ୍ତି, ଏହାକୁ ଠିକ୍ ସେହିପରି ଭାବରେ ରକ୍ଷା କରି ରହିଥାନ୍ତୁ। କେବଳ ବିନମ୍ରତାର ସହିତ ଚାଲିବାକୁ, ପୁଣି ଆପଣଙ୍କର ଅନୁବର୍ତ୍ତୀ ହେବାକୁ ସୁଯୋଗ ଦିଅନ୍ତୁ। ଏମାନେ ସେହି ସନ୍ତାନଗଣ ଅଟନ୍ତି ହେ ପ୍ରଭୁ, ଆପଣ ଯେଉଁମାନଙ୍କୁ ସେବା କାର୍ଯ୍ୟର କ୍ଷେତ୍ରକୁ ଦେଇଛନ୍ତି, ପୁଣି ସମଗ୍ର ପୃଥିବୀରେ ରାଷ୍ଟ୍ରର ଏକ ପାଖରୁ ନେଇ ଅନ୍ୟ ପାଖ ପର୍ଯ୍ୟନ୍ତ ଯେଉଁମାନେ ମହାନିଦ୍ରାଗତ ଅଟନ୍ତି, ଏମାନେ ସେମାନଙ୍କ ବ୍ୟତୀତ ଅଟନ୍ତି। ଏଠାସ୍ଥିତ ଅନେକ କବରସ୍ଥାନ ସେମାନଙ୍କୁ, ଯେଉଁମାନେ କି ଆଶିଷିତ ସାଧୁଗଣ ଅଟନ୍ତି, ପୁଣି ଅପେକ୍ଷାରତ ଅଟନ୍ତି, ସେମାନଙ୍କୁ ଧାରଣ କରି ରହିଅଛି। ତଥାପି ଏହା ଯାହା କି କହିଅଛି, ଆମମାନେ ଯେତେ ଲୋକ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ଜୀବିତ ରହି ଅବଶିଷ୍ଟ ଥିବୁ, ଆମମାନେ କୌଣସି ପ୍ରକାରେ ମହାନିଦ୍ରାପ୍ରାପ୍ତ ଲୋକମାନଙ୍କର ଅଗ୍ରଗାମୀ ହେବୁ ନାହିଁ। କାରଣ ତ୍ୱରିତ ଶବ୍ଦ ହେବ, ସେଥିରେ ମୃତମାନେ ପ୍ରଥମେ ଉଠିବେ, ତତ୍ପରେ ସେମାନଙ୍କ ସହିତ ଆମେମାନେ ଉର୍ଦ୍ଧ୍ୱକୁ ନୀତ ହେବୁ। ପରମେଶ୍ୱରଙ୍କ ମହିମାର ତେଜ ଏହି ପୃଥିବୀର ସର୍ବତ୍ର ଯେତେବେଳେ ବ୍ୟାପ୍ତ ହେବ, ଏହା ପୃଥିବୀ ପୃଷ୍ଠରୁ ମଣ୍ଡଳୀର ଅବସ୍ଥିତିକୁ ଗୁପ୍ତ କରି ପକାଇବ। ଏହା ଯେତେବେଳେ ଉର୍ଦ୍ଧ୍ୱାନିତ ହୁଏ, ସେତେବେଳେ ମଣ୍ଡଳୀ ତାହାକୁ ଆଦୌ ଦେଖିବ ନାହିଁ। ହେ ପିତା ଈଶ୍ୱର, ଏହି ସନ୍ତାନଗଣକୁ ଆମମାନେ ଆପଣଙ୍କ ହସ୍ତରେ ସମର୍ପଣ କରୁ, ସେମାନେ ତ ଆପଣଙ୍କର ଅଟନ୍ତି। ହେ ଈଶ୍ୱର, ମୁଁ ଆପଣଙ୍କଠାରେ ପ୍ରାର୍ଥନା କରେ ଯେ ଆମମାନେ ଆପଣଙ୍କ ସମ୍ମୁଖରେ ଅତି ବିନମ୍ର ଭାବରେ ଗମନାଗମନ କରୁ। କେତେଦିନ ପର୍ଯ୍ୟନ୍ତ ସେ କଥା ଆମମାନଙ୍କୁ ଅଜଣା, କେତେଦିନ ପର୍ଯ୍ୟନ୍ତ ସେ କଥା ଆମମାନେ ଜାଣିବାକୁ ଆଦୌ ଇଚ୍ଛା କରୁନା। କାରଣ ତାହା ତ ଆମମାନଙ୍କର କର୍ମ ନୁହେଁ, ଭଲ ତାହା ଆପଣଙ୍କର କାର୍ଯ୍ୟ ଅଟେ। ଆପଣ ଯେ କେବେ ଆସିବେ ତାହା ଆମମାନଙ୍କର ଇଚ୍ଛାନୁଯାୟୀ ହେବ ନାହିଁ। ହେ ପ୍ରଭୁ, ଏହା ତ ଆମମାନଙ୍କର ଇଚ୍ଛା ଅଟେ ଯେ ଆପଣ ଆସିବା ପର୍ଯ୍ୟନ୍ତ ଆମମାନେ ନିଜକୁ ନମ୍ର କରି ରକ୍ଷା କରୁ, ପୁଣି ଆପଣଙ୍କ ସହିତ ଗମନାଗମନ କରୁ। ଆପଣଙ୍କ ନିମନ୍ତେ ଏହା ଆମମାନଙ୍କର ଇଚ୍ଛା ଯେ ହେ ପ୍ରଭୁ, ଥରକର ପାଇଁ, କେବଳ ଥରକର ପାଇଁ ଆପଣ ନିଜକୁ ଆମମାନଙ୍କଠାରେ କେବଳ ପ୍ରକାଶିତ କରାନ୍ତୁ, ଯେପରିକି ଆମମାନେ ତଦ୍ୱାରା ବୁଝିପାରୁ ଯେ ଆମମାନେ ଅଦ୍ୟାବଧି ଆପଣଙ୍କ ସହିତ ଚାଲୁଅଛୁ। ବିଗତ ଦିନମାନଙ୍କର ସକଳ ପାପରୁ ଆମମାନଙ୍କୁ କ୍ଷମା କରନ୍ତୁ। ଭବିଷ୍ୟତ କାଳର ପାଇଁ ଶୈତାନର ସକଳ ପ୍ରକାରର ଫାନ୍ଦରୁ ଆମମାନଙ୍କୁ ବଞ୍ଚାଇ ରଖନ୍ତୁ, ପୁଣି ଆମମାନଙ୍କର ପଥ ପ୍ରଦର୍ଶକ ହେଉନ୍ତୁ। ହେ ପିତା, ଆମମାନଙ୍କର ଈଶ୍ୱର, ଆମମାନଙ୍କୁ ମାର୍ଗଦର୍ଶନ କରାନ୍ତୁ, ପୁଣି ଆମମାନଙ୍କୁ ଚଳାଇ ନିଅନ୍ତୁ। ଆମମାନଙ୍କର ସକଳ ପାପକୁ ମାର୍ଜନା କରନ୍ତୁ, ପୁଣି ଆପଣଙ୍କର ସନ୍ତାନ ସନ୍ତତି ହେବାର ଯୋଗ୍ୟତାକୁ ଆମମାନଙ୍କୁ ପ୍ରଦାନ କରନ୍ତୁ। ଆମମାନେ ତ ଦରିଦ୍ର ଶ୍ରେଣୀ ଲୋକଗୁଡାକ ଅଟୁ, ତତ୍ପରେ ମଣ୍ଡଳୀ ଗୁଡାକର କେବଳ ସକଳ ସଂଗଠନ ଦ୍ୱାରା, ପୁଣି ସମାଜର ଲୋକମାନଙ୍କ ଦ୍ୱାରା ବିତାଡିତ ହୋଇଥିବା ଲୋକ ଗୁଡାକ ଆମମାନେ ଅଟୁ। ଆମମାନେ ଶେଷ ସମୟକୁ ବୁଝିଥାଉ, ତେବେ ଶେଷ ସମୟକୁ ଦେଖିବା ନିମନ୍ତେ ଆପଣଙ୍କ ବଚନ ମଧ୍ୟରେ ଥାଇ ଆଧ୍ୟାତ୍ମିକ ଦର୍ଶନ ଶକ୍ତିକୁ ପାଇଥିବା ଯୋଗୁଁ ଆମମାନେ ଆପଣଙ୍କୁ ଧନ୍ୟବାଦ ଦେଉ। କାରଣ ଏହି ସକଳ ଦୁର୍ଘଟଣା ଗୁଡାକ ସ୍ୱର୍ଗରୁ ପ୍ରବଳ ଶିଳାବୃଷ୍ଟି ଯୋଗୁଁ ଅବଶ୍ୟ ସଂଗଠିତ ହେବ। ହେ ପ୍ରଭୁ, ଆମମାନଙ୍କୁ ସାହାଯ୍ୟ କରନ୍ତୁ, ଯେବେ ସେହିପରି ସମୟ ଆମମାନଙ୍କୁ ଦେଖିବାକୁ ନ ପଡେ, ମାତ୍ର ଆପଣଙ୍କ ପ୍ରେମିକ କୂଳକୁ ଅନ୍ତରିତ ହୋଇ ଆପଣଙ୍କ ଉପସ୍ଥିତିର ସାନ୍ନିଧ୍ୟରେ ବିଲୀନ ହୋଇଯିବା ନିମନ୍ତେ ଆମମାନେ ଯେପରି ଯୋଗ୍ୟ ହୋଇପାରୁ, ଏପରି ଦୟା କରନ୍ତୁ। ପ୍ରଭୁ, ପୀଡ଼ିତମାନଙ୍କୁ ଆଉ ସଂକ୍ରାପଣମାନଙ୍କୁ ଆରୋଗ୍ୟତା ଦାନ କରନ୍ତୁ। ଆମମାନେ ପ୍ରାର୍ଥନା କରୁ ଯେ ଆଜିର ରାତ୍ରି କାଳରେ ଆପଣ ଆମମାନଙ୍କୁ ଏପରି ଉତ୍ତମ ସେବାର ଉପାସନାକୁ ଦେବେ, ଯେପରିକି ଆପଣଙ୍କର ଉପସ୍ଥିତି ଯୋଗୁଁ କେହି ଜଣେ ହେଲେ ଦୁର୍ବଳ ବ୍ୟକ୍ତି ଆମମାନ ମଧ୍ୟରେ ଥିବାର ଆମମାନେ ନ ଦେଖୁ। ଆମମାନଙ୍କର ହୃଦୟ
आपण ठारे लगातार रूपे आश्रित रही था आउ हे प्रभु आमने जानु जे अर्थ धन सम्पत्ति पुणी जगत सब किछि मूल्यवान विषय गुड़िक आमन पई मूल्यहीन अटे से गुड़ाक केवल अस्थायी अटे एही सब विषय अवश्य नाश हो जीव आम मान कार्य गुड़ाक आम मान स्थान गुड़ाक आम मान बंधुगण पुणी अन्यान्य संपर्कीय गण अवश्य देह त्याग करिवे केते जे धनी केते जे गरीब केते जे जनाशुना किंबा अपरिचित आम मान अटुना काहीकि सेथिरे किछि हेले जाय आसे नाही जेहेतु एही सब ख्याति अवश्य लोप हेब मात्र एही स्थान रे केवल एकमात्र सत्ता रही अछन्ति जहाँक चतुष्पार्श्व रे आम मानक अवस्थिति केन्द्रीभूत अटे आउ सेही जनक जीशुख्रीष्ट अटंती तेणुकरी हे ईश्वर एही सब किछि विषय को आम मान गौण रूपे विचार करू पुणी तांकु अर्थात ख्रीष्ट को धरी रखु आउ से तो वचन अटंती हे प्रभु एहाकु प्रदान करंतु एही समय रो परिचित होई साइथवा वाक्य आपण अटंती मूसांक समय रे परिचित होई साइथवा वचनटी जीशुख्रीष्ट थिले जिसायंक समय रे एलियो जोहन पुणी अन्य मानक समय रे परिचित होइथवा वचनटी जीशुख्रीष्ट थिले आउ आजिकाली परिचित होइथवा वाक्य जीशुख्रीष्ट अटंती ते काली आजि पुणी चिरदिन समान अटंती हे प्रभु आमनकु सहाय्य करंतु ताहाकु विश्वास करबाकु ताहाकु बुझिबाकु पुणी तहिरे गमनागमन करबाकु सहाय्य करंतु जीशुंक नाम रे आमे निवेदन करु आम मानकर मस्तक को अवनत कर रखा समय रे मु चिंतित हो पड़े एठारे एपरी कई व्यक्ति जदि उपस्थित था जे कि कदापि से महान निर्णय को सबकि परितृप्त साधन को आपणार कर सारी आपने विश्वास करती तब यह केवल विश्वास करा यथेष नुहे प्रकृत में आपण मैंने से कथा को विश्वास करती किंतु केवल विश्वास करवाटा ही यथेष नुहे मोर पत्नी जे जने चरित्रवान कन्या थिले से कथा को मु विश्वास करे मु तांका पिता आ माता को चिन्ह थिले मोर पत्नी को मु वर्ष वर्ष धरि चिन्ह थिले से एक निर्मल जीवन जापन करू थिले से जे जने उत्तमा नारी थिले ता मु विश्वास करी थिली तथापि एहा तांको मोहर करि नथिला से तबत मोर होइ नथिले जबत ते अर्थात मु आउ से परस्पर को स्वीकार करनथिलु आउ आमने परस्पर होइ पडनथिलु एतबे जीशु आपणकु ग्रहण करबाक चाहती आपण माने ताहाकु ग्रहण करबे नाही कि पुणी तांको वचनर एक अंश हेबे नाही कि आपण माने ताहाकु जदि सेपरि करि नाहंती तबे आपण मानक मस्तक को अवनत करि रखितबा समय रे आपण मानक अंतकरण को विनम्र करि रखितबा समय रे आपण सेपरि करि पारंती मु भरोसा करे एठारे बेदीर सम्मुख को आसीबार निमंत्रण देबा पई कोनोसी खाली स्थान नाही एपरी मध्य मुते किसी आग्रही नुहे मुझे विश्वास करे आपण मैंने जो स्थान में उपस्थित अच्छा से स्थान में ईश्वर आपण मान परिदर्शन करती आपण मैंने निज निजर हाथ ऊपर को उठाई एपरी कहे कि भाई ब्रह्म प्रार्थन मत स्मरण करतु मुझे चाहे ईश्वर आपण मान आशीर्वाद करतु मुश्वर आपण को आशीर्वाद करतु अरे बा प्रत्येक स्थान में हस्त गुड़ाक देखा मिले मुपरी धरण स्वभाव विशिष्ट होगा इच्छा करे भाई ईश्वर आपण को आशीर्वाद करंतु हे भाई ईश्वर आपण को मध्य आशीर्वाद करंतु चारि पाखरे उपस्थित रही समस्त लोकंकु परमेश्वर आशीर्वाद करंतु मु सेपरी धरण स्वभाव विशिष्ट होगा चाहे मु प्रकृत रे सेई परि धरण स्वभाव को धारण करबाक चाहे ईश्वर आपण मानंकु बहुत रूप आशीर्वाद करंतु एहाकु बुझंतु अच्छा तेबे एतेबे ध्यान दियंतु हे बंधुगण होइ परे जेपरी धरण किछिटा छोटकाट विषय थाई परे तेनु आपण माने जदि ताहा होइ न थांती तेबे ता व्यतीत आपण माने कोनोसी एक भिन्न विषय को आपण मानक चतुष्पार्श्व को केन्द्रीभूत कर रखि अछंती आपण माने एहार अति निकट रे अछंती आपण माने एहार आर को ताहि रहि छंती आपण माने एहाकु देखंती एहाकु वर्ष वर्ष धरि आपण माने बुलुथिबार विषय को देखि आसिछंती केतेबेळे परिपक्वता अवस्था रे पहुंचिथिबार विषय को आपण माने देखंती ता जदि आमार पय सबकिछि विषय को अर्थ करे पुणी तांक बिनु अन्य कोनसी वस्तु जदि चिरस्थायी नहे बोली बुझा जाए तबे सेही सब अस्थायी विषय रु आपण माने निजर ध्यान को काहेकि फेराई आनु नाहंती जहां आर को आपण माने चाहि रहि छंती पुणी तांकरी उपरे आपण मानकु केन्द्रीभूत करू नाहंती ଯିଏକି ସମସ୍ତ ଜୀବନର କେନ୍ଦ୍ରସ୍ଥଳୀ ଅଟନ୍ତି, ଏଠାରେ ସ୍ଥିତ ସକଳ ପ୍ରକାର ବିଷୟର ଆଧାର ଅଟନ୍ତି, ସେଇଟି ତାଙ୍କଠାରେ ରହିଅଛି। ଆମମାନେ ସମବେତ ରୂପେ ଯେତେବେଳେ ପ୍ରାର୍ଥନା କରିବା ସେତେବେଳେ ଆପଣମାନେ ଏହାକୁ କରିବେ ନାହିଁ କି ପ୍ରେମମୟ ଈଶ୍ୱର ଯେତେବେଳେ ପୁରୁଷ ସ୍ତ୍ରୀ ବାଳକ ବାଳିକା ଏପରିକି ସେବକମାନଙ୍କ ହସ୍ତ ଗୁଡାକୁ ସେମାନେ ଉପରକୁ ଉଠାଇ ରଖିଛନ୍ତି, ସେତେବେଳେ ପ୍ରଭୁ ଯୀଶୁଙ୍କ ଚତୁଃପାର୍ଶ୍ୱରେ ଥାଇ ସେମାନେ ଯେ ଆପଣମାନଙ୍କୁ କେନ୍ଦ୍ରୀଭୂତ କରି ରଖିପାରନ୍ତି ତାହିଁ ସେମାନେ ଆବଶ୍ୟକ କରିଥିଲେ। ତଥାପି ଏପରି ଅନୁମାନ କରାଯାଏ ସେମାନେ ଏହାକୁ ଆଦୌ କରିପାରନ୍ତି ନାହିଁ, ଯେପରି କୌଣସି ବିଷୟ ସେମାନଙ୍କୁ ଏ ଆଡ଼କୁ ପୁଣି ସେ ଆଡ଼କୁ ଟଣା ଓଟଣା କରିପାରେ। ତାହା ଏକ ସଂଗଠନ ହୋଇପାରିଥାଏ, ତାହା ଏକ ଜଣ ବ୍ୟକ୍ତି ହୋଇପାରନ୍ତି, ତାହା ଏକ ପ୍ରକାର ପାପ ହୋଇଥାଇପାରେ, ତାହା ଏପରି କିଛି ଗୁପ୍ତ ବିଷୟ ମଧ୍ୟ ହୋଇଥାଇପାରେ ଯାହାକୁ ସେମାନେ ନିଜର ହୃଦୟ ମଧ୍ୟରେ ଲୁଚାଇ ରଖିଥାଇପାରନ୍ତି। ପ୍ରଭୁ, ମୁଁ ଆଦୌ କିଛି ଜାଣେ ନାହିଁ, ଆପଣ ସବୁ କିଛି ଜାଣନ୍ତି, ଏହା ଯାହା କିଛି ବିଷୟ ଅଟେ ନା କାହିଁକି, ହେ ପ୍ରଭୁ ସେ କଥାକୁ କେବଳ ଆପଣ ହିଁ ଜାଣନ୍ତି। ହେ ପ୍ରଭୁ, ଏହା ଯାହା କିଛି ବିଷୟ ଥାଏ ନା କାହିଁକି, ତାହା ଏତେବେଳେ ପରିଚିତ ଅଟେ ଯେତେବେଳେ ଅନ୍ୟମାନଙ୍କୁ ଆପଣ ଆହ୍ୱାନ କରୁଅଛନ୍ତି। ଆପଣ ସେମାନଙ୍କୁ ଡାକି ସାରିଛନ୍ତି, ସେମାନେ ଆପଣଙ୍କର ଅଟନ୍ତି, ଆଉ ଆପଣ ସେମାନଙ୍କୁ ଯେତେବେଳେ ଡାକନ୍ତି ସେତେବେଳେ ସେମାନେ କହିବେ ଯେପରି ମୁକ୍ତ ହୁଅନ୍ତି, ଯାହାକୁ ପାପ ନିଷ୍କ୍ରିୟ କରୁଅଛି। ଯେପରିକି ବାଇବଲ କହିଅଛି, ଆମମାନେ ପ୍ରତ୍ୟେକ ଭାର ଓ ସହଜରେ ବେଷ୍ଟନକାରୀ ପାପ ପରିତ୍ୟାଗ କରି ବିଶ୍ୱାସନୀୟତା ଓ ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଧୈର୍ଯ୍ୟ ସହକାରେ ଆମମାନଙ୍କ ଗନ୍ତବ୍ୟ ପଥରେ ଧାବମାନ ହେଉ। ଲକ୍ଷ୍ୟ କରି କାହାକୁ? ଆମମାନଙ୍କ କାର୍ଯ୍ୟକୁ କି? ଆମମାନଙ୍କ ସଂଗଠନ ଗୁଡ଼ିକୁ କି? ଆମମାନଙ୍କ ସଦସ୍ୟତାକୁ କି? ଆମମାନଙ୍କର ପରିଷଦ ଗୁଡାକୁ କି? ଆମମାନଙ୍କ ବିଶ୍ୱାସର ଆଦିକର୍ତ୍ତା ଆଉ ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଯାହାଙ୍କୁ ଆମମାନେ ତାଙ୍କରିଠାରେ ଲାଭ କରିଅଛୁ। ହେ ପିତା, ତାହିଁ କରନ୍ତୁ, ଆମମାନଙ୍କ ପାଇଁ ଅଦ୍ୟଦିନ ସେପରି କରନ୍ତୁ, କାରଣ ତାଙ୍କରି ନାମରେ ପୁଣି ତାଙ୍କର ଗୌରବ ନିମନ୍ତେ ଆମେ ଏହାକୁ ଯାଚନା କରୁ। ହେ ପ୍ରଭୁ, ସେମାନେ ଆପଣଙ୍କର ଅଟନ୍ତି, ଆପଣ ଯେପରି ଯୋଗ୍ୟ ବୋଲି ଆପଣଙ୍କୁ ଯେପରି ଯୋଗ୍ୟ ବୋଲି ଦେଖାଯାଏ ସେମାନଙ୍କ ପ୍ରତି ତଦ୍ରୁପ ବ୍ୟବହାର କରନ୍ତୁ। ଆପଣ ଯେପରି ଯୋଗ୍ୟ ମଣନ୍ତି ଆମମାନଙ୍କ ସହିତ ତଦ୍ରୁପ କରନ୍ତୁ, ଆମମାନେ ଆପଣଙ୍କର ଅଟୁ। ଯୀଶୁଖ୍ରୀଷ୍ଟଙ୍କ ନାମରେ ଆମେନ୍। ସନ୍ଧ୍ୟାକାଳୀନ ଭୋଜନର କଥାକୁ ଆପଣ ପାଶ୍ୱରେ ପକାଇଛନ୍ତି କି? ମୋଟର ଜଣଙ୍କରେ ସନ୍ତାନ ସନ୍ତ୍ରୀମାନେ ସୁରକ୍ଷିତ ଅଛନ୍ତି କି ନାହିଁ ସେ କଥାକୁ ଆପଣମାନେ ପାଶ୍ୱରେ ପକାଇଛନ୍ତି କି? ଆପଣମାନେ ବିତି ସାରିଥିବା ସମୟର ସବୁକିଛି ଘଟଣାକୁ ପାଶ୍ୱରେ ପକାଇଛନ୍ତି, ପୁଣି ଏତେବେଳେ ଆପଣମାନଙ୍କର ଅନୁଭୂତି ଯେ କିପରି ଧରଣ ଅଟେ ସେ ବିଷୟକୁ ହୃଦୟଙ୍ଗମ କରୁଛନ୍ତି କି? ଦିନକୁ ଦିନ କରି ଏହିସବୁ ଆପଣମାନଙ୍କ ସମ୍ମୁଖରେ ପ୍ରକୃତିସ୍ଥ ହୋଇ ପରିଚିତ ହେଉଅଛି, ବୁଝନ୍ତି ତ? ଯାହା କିଛି ଘଟିଯାଏ ନା କାହିଁକି, ତଥାପି ତାହାଙ୍କୁ କେବଳ କେନ୍ଦ୍ରସ୍ଥଳ କରି ରଖିଥାନ୍ତୁ, ଅନ୍ୟ ସବୁ ଅଦରକାରୀ ବିଷୟକୁ ଦୂରେଇ ଦିଅନ୍ତୁ, ସେଗୁଡ଼ାକ ଯେପରି ଭାବରେ ହେଉ ପଛେ ନାଶ ହେବାକୁ ଯାଉଅଛି। ଆରେ ବା, ତାଙ୍କରି ପଛେ ପଛେ କେବଳ ଅନୁସରଣ କରି ଚାଲିଥାନ୍ତୁ, ଯେପରିକି ଇଲିସାୟ ଏଲିଅଙ୍କର ଅନୁସରଣ କରିଥିଲେ, ଠିକ୍ ତଦ୍ରୁପ କରନ୍ତୁ, ତାଙ୍କୁ ଅନୁସରଣ କରି ରହନ୍ତୁ, କାରଣ ଆମମାନଙ୍କୁ ମଧ୍ୟ ଦିନେ ନିଶ୍ଚିତ ରୂପେ ଉର୍ଦ୍ଧକୁ ନୀତ ହେବାକୁ ହିଁ ଅଛି। ଯେଉଁ ଅଗ୍ନିମୟ ରଥଟି ତାଙ୍କୁ କବଳରୁ ଉତ୍ଥାପିତ କରି ଉର୍ଦ୍ଧ୍ୱନୀତ କରିଥିଲେ ତାହାଙ୍କୁ ଆମମାନେ ଦେଖୁଅଛୁ, ତାଙ୍କୁ ଆମ ମଧ୍ୟରେ ଉପସ୍ଥିତ ଥିବାର ଅନୁଭବକୁ ଆମମାନେ ଏତେବେଳେ ହୃଦବୋଧ କରୁଅଛୁ। ଏକଦା ବୁଦା ଗୁଡାକର ମଧ୍ୟରୁ ସେ ଘୋଡ଼ା ଗୁଡାକୁ ଛାଡ଼ିଦେବେ, ଆମମାନେ ଉର୍ଦ୍ଧ୍ୱକୁ ଚାଲିଯିବୁ। ଆପଣମାନେ ସେ କଥାକୁ ବିଶ୍ୱାସ କରନ୍ତି କି? ଆପଣ ତାଙ୍କୁ ସ୍ନେହ କରନ୍ତି ନାହିଁ କି? ଓହୋ, ଆପଣମାନେ ଅକ୍ଲେଶରେ ନିଜ ନିଜର ଚକ୍ଷୁକୁ କେବଳ ବନ୍ଦ କରିପାରନ୍ତି ନାହିଁ କି? ପୁଣି ସେଠାରେ ଅନତି ଦୂରରେ ତାଙ୍କୁ ଝୁଲୁଥିବାର ବିଷୟକୁ ଦେଖିପାରନ୍ତି ନାହିଁ କି? ପ୍ରତିଟି ଥର ଯେତେବେଳେ ବି ମୁଁ ସ୍ୱସ୍ଥାନକୁ ଫେରିଆସେ, କେହି ଜଣେ ବ୍ୟକ୍ତି ଚିରଦିନ ପାଇଁ ବିଦାୟ ନେଇ ସାରିଥାନ୍ତି। କିଛି ମାସ ପାଇଁ ମୁଁ ପୁଣି ବାହାରକୁ ଚାଲିଯିବି, ଫେରି ଆସିବା ପରେ ଅନ୍ୟ କେହି ଜଣେ ବ୍ୟକ୍ତି ଚିରବିଦାୟ ନେଇ ଚାଲିଯାଇଥିବେ। ପ୍ରତିଟି ଥର ଯେତେବେଳେ ବି ମୁଁ ଫେରିଆସେ, ମୁଁ ଦୁଃଖିତ ହୋଇପଡ଼େ। ସେଦିନ ଯାହା ସହିତ ମୁଁ ଏକଦା ବିଦ୍ୟାଳୟକୁ ଯାଞ୍ଚ କରୁଥିଲି, ରାସ୍ତାରେ ଚାଲି ଚାଲି ଆସୁଥିଲା। ସେ ପଚାରିଲା, ଆରେ ବିଲି, ଭଲ ତ? ମୁଁ ତାରି ଆଡ଼କୁ ଅନାଇଲି। ସେ ଜଣେ ଅତି ସାଧାରଣ ସୁନ୍ଦର ବାଳକଟିଏ ଥିଲା। ପ୍ରକୃତରେ ସିଲ୍କି କେଶ ପଛକୁ କୁଣ୍ଡା ଯାଇ ପଡ଼ିଥିଲା, ମାତ୍ର ଆଜି ତାହା ବରଫ ପରି ଶୁଭ୍ର ହୋଇସାରିଛି। ସେ ଖୁବ୍ ଲମ୍ବା ଚଉଡ଼ା ଦେଖାଯାଉଥିଲା, ଏହିପରି ଭାବରେ ଦେଖାଯାଉଥିଲା। ମୁଁ ପଚାରିଥିଲି, ଆରେ ଜିମ୍, କିପରି ଅଛ? ମୁଁ ତାହାରି ଆଡ଼କୁ ଅନାଇଲି। ମୋର ଅନ୍ତରାତ୍ମାରେ ମୁଁ ଅନୁଭବ କଲି, ମୁଁ ବିଚାର କଲି ଆଉ କହିଲି, ହେ ପ୍ରଭୁ, ମୁଁ ଆଉ ସେହି ବାଳକଟି ଆମେ ଦୁଇ ଜଣ ସମବୟସ୍କ ଅଟୁ। ତତ୍ତ୍ୱରେ ମୁଁ ତାହାରି ଆଡ଼କୁ ଅନାଇଲି ଆଉ ମୁଁ ବୁଝିଲି ଯେ ମୋହର ଦିନଗୁଡ଼ିକ ଗଣାଯାଇ ସାରିଅଛି। ମୁଁ ଜାଣେ ଯେ ତାହା ଆଉ ବିଶେଷ ବିଳମ୍ବର ସମୟ ନୁହେଁ। ମୁଁ ଚାରିଆଡ଼କୁ ଅନାଇଲି ଆଉ ଚିନ୍ତା କଲି, ହେ ପ୍ରଭୁ, ମୁଁ କଣ କରିପାରେ? ମୋତେ ସାହାଯ୍ୟ କରନ୍ତୁ। ମୁଁ ଆପଣଙ୍କଠାରୁ ଦୂରେଇ ରହିବାକୁ କଦାପି ଇଚ୍ଛା କରେ ନାହିଁ। ମୁଁ ତ ଯଥୋଚିତ ରୂପେ ଆପଣଙ୍କ ପଶ୍ଚାତଗାମୀ ହେବାକୁ ଚାହେଁ। ଆପଣ ମୋର ମାର୍ଗ ଦର୍ଶକ ହେଉନ୍ତୁ। ମୁଁ ଲକ୍ଷ୍ୟ କଲି ଆଉ ବିଚାର କଲି, ଆରେ ବା, 56 ବର୍ଷ ବୟସ୍କ ହୋଇସାରିଲିଣି, ଆଉ ଅଧିକ ଦିନ ସମୟ ହୋଇନପାରେ। ତତ୍ପରେ ମୁଁ ସେଆଡ଼କୁ ଅନାଇଲି ମୋହର ଉତ୍ତମ ବନ୍ଧୁ ବିଲି ଡଚ୍ଙ୍କୁ 72 କିମ୍ବା 73 ବର୍ଷରେ ପଦାର୍ପଣ କରିବା ଦ୍ୱାରା ସେଠାରେ ବସିଥିବାର ଦେଖିଲି। ମୁଁ ଚାରିଆଡ଼କୁ ଅନାଇଲି, ମୁଁ ଏହି ଛୋଟ ଛୋଟ ପିଲାମାନଙ୍କୁ ଅନାଇଲି। ସେମାନେ ବିଚାର କରନ୍ତି, ଆଚ୍ଛା ତେବେ ଭାଇ ବ୍ରହ୍ମାଙ୍କ ପରି ବୃଦ୍ଧ ହେବା ପର୍ଯ୍ୟନ୍ତ ମୁଁ ଅପେକ୍ଷା କରିବି, ମୁଁ ସେ ବିଷୟକୁ ବିଚାର କରି ଦେଖିବି। ଏ ପ୍ରିୟ, ତୁମ୍ଭେ ତାହାକୁ ଆଦୌ ଦେଖିବି ନ ପାର। ଆପଣମାନେ ଯାହାକୁ ଲକ୍ଷ୍ୟ କରୁଛନ୍ତି ସେ ବିଷୟରେ ମୁଁ ଅତିଶୟ ସନ୍ଦେହୀ ଅଟେ, ବୁଝନ୍ତି ତ? ତଥାପି କେବଳ ବିଚାର କରି ଦେଖନ୍ତୁ, ଏହି ସକଳ ଦିନର ମଧ୍ୟରେ ଭାଇ ବିଲି ଡଚ୍ ଯଦି ଜୀବନଯାପନ କରନ୍ତି, ତେବେ ସେ 115ରୁ 116 ବର୍ଷ ପର୍ଯ୍ୟନ୍ତ ହୋଇ ଜୀବିତ ଥିବେ। ସେମାନେ ପ୍ରତିଟି ଘଣ୍ଟା ମରୁଛନ୍ତି। ତେଣୁକରି ଏହା କ'ଣ ବା ଭିନ୍ନତାକୁ ପରିଚିତ କରାଏ ଯେ ଆପଣ କେତେ ଯେ ବୟସ୍କ ବ୍ୟକ୍ତି ଅଟନ୍ତି। ଯେଉଁ ଘଡ଼ିଟିର ମଧ୍ୟରେ ଆପଣମାନେ ବାସ କରି ରହିଛନ୍ତି, ତହିଁରେ ଆପଣମାନେ କ'ଣ କରୁଛନ୍ତି? ଯୀଶୁଙ୍କ ନିମନ୍ତେ ଆପଣ ବର୍ତ୍ତମାନ କ'ଣ କରୁଅଛନ୍ତି ଦେଖନ୍ତି ତ? ଓହୋ, ମୁଁ ତାଙ୍କୁ ଦର୍ଶନ କରିବାକୁ ଚାହେଁ। ସେହି ସମୟ ବେଳାକୁ ଯାହା ପାଇଁ ମୁଁ ଅପେକ୍ଷା କରି ରହେ, ତାହାକୁ ଦେଖିବାକୁ ଚାହେଁ। ପୁଣି ସେହି ସବୁ ଜୀର୍ଣ୍ଣ ଶୀର୍ଣ୍ଣ ଶରୀରକୁ ରୂପାନ୍ତରିତ ହେବାର, ପୁଣି ଏକ ମୁହୂର୍ତ୍ତରେ ଚକ୍ଷୁର ପିଛୁଳାକେ ସେମାନଙ୍କୁ ପରିବର୍ତ୍ତିତ ହୋଇଯାଉଥିବାର ଦେଖିବାକୁ ଚାହେଁ। ଆଉ ତାହା ଯଦି ସେପରି ହୋଇନପାରେ, ତେବେ ତ ଆମମାନେ ସବୁଠାରୁ ମୂର୍ଖ ଲୋକଗୁଡାକ ଅଟୁ। ତେଣୁ ଆସନ୍ତୁ ଭୋଜନପାନ କରିବା, ପୁଣି ଆମୋଦ ପ୍ରମୋଦ କରିବା, ଯେହେତୁ ଆସନ୍ତାକାଲି ଆମମାନେ ନିଶ୍ଚୟ ମରିଯିବା। ଦେଖନ୍ତୁ, ତେବେ ତ ଆପଣମାନେ ଏକ ପଶୁ ପରି ଅଟନ୍ତି। ଆପଣମାନେ ମରନ୍ତି, ପୁଣି ଧୂଳିରେ ପରିଣତ ହୋଇଯାଆନ୍ତି, ଆଉ ତାହା ହିଁ ସବୁକିଛି ବିଷୟର ସମାପ୍ତି। ତଥାପି ସେଠାରେ ଏକ ମୋର ଅବସ୍ଥା, ହେ ଭାଇ, ଆପଣ ମଧ୍ୟରେ ଏକ ଅମର ଆତ୍ମା ବାସ କରି ରହେ। ସେ କଥାକୁ ଆମମାନେ ସ୍ୱର୍ଗରୁ ଆସୁଥିବା ରବର ନ୍ୟାୟ ଶୁଣୁଅଛୁ। ଏହାକୁ ପ୍ରମାଣିତ ହେବାର ବିଷୟକୁ ଆମମାନେ ହୃଦବୋଧ କରୁଅଛୁ। ଆମେମାନେ ଜାଣୁ ଯେ ସେ ଅଛନ୍ତି, ପୁଣି ଯେଉଁମାନେ ଆଗ୍ରହତାର ସହିତ ତାହାଙ୍କର ଅନ୍ୱେଷଣ କରନ୍ତି, ସେମାନଙ୍କର ସେ ପୁରସ୍କାରଦାତା ଅଟନ୍ତି। ସେହି ଗୀତଟିକୁ ଆମମାନେ ପୁନର୍ବାର ଯେତେବେଳେ ଗାନ କରୁ, ଖ୍ରୀଷ୍ଟଙ୍କର ଶରୀରର ସକଳ ସଦସ୍ୟ, ମୁଁ ଆପଣମାନଙ୍କ ପାଇଁ ଚାହେଁ ଯେ ଆପଣମାନେ ନିଜ ନିଜର ଆସନ ଗୁଡ଼ାକ ଉପରେ ବସି ରହି ପରସ୍ପର ସହିତ କରମର୍ଦ୍ଦନ କରନ୍ତୁ, ଯେତେବେଳେ ସେ ଗୀତଟିକୁ ଆମମାନେ ପୁନଶ୍ଚ ଗାନ କରିଥାଉ।
Richard, me and her just my salvation.
ଆପଣ ମାନେ ତାଙ୍କୁ ସ୍ନେହ କରନ୍ତି କି? ତେବେ ଆମେନ୍ ବୋଲି କହନ୍ତୁ। ଆପଣମାନେ ତାଙ୍କର ବଚନକୁ ସ୍ନେହ କରନ୍ତି କି? ତେବେ ଆମେନ୍ ବୋଲି କହନ୍ତୁ। ଆପଣମାନେ ତାଙ୍କର ଉଦ୍ଦେଶ୍ୟକୁ ପସନ୍ଦ କରି ସ୍ନେହ କରନ୍ତି କି? ତେବେ ଆମେନ୍ ବୋଲି କହନ୍ତୁ। ଆପଣମାନେ ତାଙ୍କର ସ୍ୱର୍ଗୀୟ ଶରୀରକୁ ପ୍ରିୟ ଜ୍ଞାନ କରନ୍ତି କି? ତେବେ ଆମେନ୍ ବୋଲି କହନ୍ତୁ। ତେବେ ତ ଆପଣମାନେ ପରସ୍ପରକୁ ସ୍ନେହ କରନ୍ତି, ଆମେନ୍। ତାହା ହିଁ ସତ୍ୟ କଥା। ଯେତେବେଳେ ତୁମମାନେ ପରସ୍ପରକୁ ସ୍ନେହ କର, ତଦ୍ୱାରା ଲୋକମାନେ ଜାଣିବେ ଯେ ତୁମମାନେ ମୋହର ଶିଷ୍ୟ ଅଟ। ରୁମାଲ ଗୁଡ଼ାକ ଉପରେ ମୁଁ ନିଜର ହାତକୁ ରଖୁଅଛି। ରାତ୍ରି ପୂର୍ବେ ଆପଣମାନେ ସେଗୁଡ଼ାକୁ ଯଦି ନେବାକୁ ପସନ୍ଦ କରନ୍ତି, ସେହି ଉଦ୍ଦେଶ୍ୟରେ ମୁଁ ଭାଇ ରିଚାର୍ଡ ବ୍ଲେୟାରଙ୍କୁ ମୋହର ସଙ୍ଗୀ କରିବାକୁ ଅଗ୍ରସର ହେଉଅଛି। ପରମେଶ୍ୱର ତାଙ୍କ ପ୍ରାର୍ଥନାର ଉତ୍ତର ଦେଇଥିଲେ। ସେଦିନ ସେ ପୁଣି ଏଠାରେ ଉପସ୍ଥିତ ଥିବା ଅନ୍ୟ ଭାଇ ଜଣକ ସେହି ଛୋଟ ପିଲାଟିକୁ ପୁନଶ୍ଚ ଜୀବନଦାନ କରି ଫେରାଇ ଦେବା ପାଇଁ ପ୍ରାର୍ଥନା କରିଥିଲେ, ଯିଏକି ଆଜି ଆମମାନଙ୍କ ମଧ୍ୟରେ ଉପସ୍ଥିତ ଅଛି। ସେହି ଜଣକ ସେମାନଙ୍କର ଦୃଢ଼ ବିଶ୍ୱାସ ଯୋଗୁଁ ଏତେବେଳେ ଜୀବିତ ଅଟେ। ଏତେବେଳେ ପ୍ରାର୍ଥନା ସହିତ ଆମମାନଙ୍କୁ ବିଦାୟ ଦେବା ପାଇଁ ମୁଁ ତାଙ୍କୁ ଆମନ୍ତ୍ରିତ କରୁଅଛି। କେବଳ କିଛି କ୍ଷଣ ନିମନ୍ତେ ଭଙ୍ଗ କରିବାକୁ ଡାକୁଅଛି, ଯେପରିକି ଆଜିର ରାତ୍ରିବେଳା ଆମମାନେ ପୁନଶ୍ଚ ତାକୁ ଆସିପାରୁ। ସେଠାରେ ସ୍ଥିତ ଘଣ୍ଟାର ସମୟ ଅନୁସାରେ ଏହା 12:05 ସମୟ ଅଟେ। ତେଣୁ ଆପଣମାନେ ଯଦି ନିକଟବର୍ତ୍ତୀ ଅଞ୍ଚଳର ଆଖପାଖ ସ୍ଥାନରେ ଥାନ୍ତି ଆଉ ଆସିପାରନ୍ତି, ତେବେ ଆଜି ରାତିରେ ପୁଣି ଆପଣମାନେ ଆସନ୍ତୁ, ଏହା ମୁଁ ଚାହେଁ। ଆପଣମାନେ ନିଜ ସ୍ୱଗୃହକୁ ଯଦି ଫେରିଯିବାକୁ ଚାହାନ୍ତି, ତେବେ ପରମେଶ୍ୱର ରାସ୍ତାରେ ଆପଣମାନଙ୍କ ଚାଳକ ହୁଅନ୍ତୁ ଆଉ ଆପଣମାନଙ୍କୁ ସାହାଯ୍ୟ କରନ୍ତୁ, ପୁଣି ଆପଣମାନଙ୍କୁ ସୁରକ୍ଷା ଦାନ କରନ୍ତୁ। ଆପଣମାନେ ଯଦି ଅଟକି ଯାଇପାରନ୍ତି, ପୁଣି ରହିଯିବାକୁ ପସନ୍ଦ କରନ୍ତି, ତେବେ ରହିଯିବାକୁ ଆପଣମାନେ ସ୍ୱାଗତ ଯୋଗ୍ୟ ଅଟନ୍ତି। ଏତେବେଳେ ଈଶ୍ୱର ଆପଣମାନଙ୍କର ସହବର୍ତ୍ତୀ ହୋଇ ରହିଥାନ୍ତୁ।
Let's raise your hand to be at
ପ୍ରାର୍ଥନାରତ ଥାଇ ବିନମ୍ରତା ପ୍ରକାଶ କରି ଆଜି ରାତ୍ରିରେ ପୁନର୍ବାର ଭେଟ କରିବୁ, ଏପରି ଆଶାକୁ ପୋଷଣ କରି ଈଶ୍ୱରଙ୍କ ଗୃହକୁ ପରିତ୍ୟାଗ କରିବାର ପନ୍ଥାଟି ତାହା ହିଁ ଅଟେ। ଯଦି ଆମମାନେ ସେପରି କରି ନ ପାରିବା, ତେବେ ପୁନଶ୍ଚ ଭେଟ ହେବା ପର୍ଯ୍ୟନ୍ତ ଈଶ୍ୱର ଆପଣମାନଙ୍କ ସଙ୍ଗୀ ଥାନ୍ତୁ। ଆସନ୍ତୁ ନିଜ ନିଜର ମସ୍ତକୁ ଅବନତ କରିବା। ଭାଇ ବ୍ଲେୟର ଆସନ୍ତୁ।